ଭାଇ ନେଭିଲ ଧନ୍ୟବାଦ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବନ୍ଧୁଗଣ ଶୁଭ ସନ୍ଧ୍ୟା। ଆଜି ରାତିରେ ଆରାଧନାକୁ ଫେରି ଆସିବାଟା ଯେ କେତେ ଉତ୍ତମ ବିଷୟ ତାହା ମୁଁ ଦେଖିପାରୁଅଛି। ସେହି ପ୍ରଭୁ ପୁଣି ମୁକ୍ତିଦାନ ବିଷୟରେ ଆଉ ଥରେ କଥାବାର୍ତ୍ତା କରିବାଟା ଯାହାଙ୍କୁ ଆମମାନେ ଅତି ସ୍ନେହ କରିଥାଉ, ଏଥିପାଇଁ ମୁଁ ନିଶ୍ଚିତ ଅଟେ। ଅନ୍ୟଥା ଏପରି ଏକ ଉତ୍ତପ୍ତ ଭବନ ମଧ୍ୟରେ ଆମମାନେ ସମୟ ଶୁଣିନଥାନ୍ତୁ ଯାହାକି ଆଜି ରାତିରେ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଅଟେ, ଯଦି ଆମେ ତାଙ୍କୁ ସମ୍ଭବତଃ ପ୍ରେମ କରିନଥାନ୍ତୁ। ଯେହେତୁ ଏହି ସ୍ଥାନରେ ସମେତ ହେବାର ଉଦ୍ଦେଶ୍ୟରେ ତାହା ହିଁ ଅଟେ, ଅର୍ଥାତ୍ ଆମମାନେ ତାଙ୍କୁ ସ୍ନେହ କରୁ, ତାଙ୍କ ପ୍ରତି ତାହାକୁ ପ୍ରକାଶ କରିବା ବିଷୟ ଏହି ଅଟେ। ଆଉ ଆମମାନଙ୍କର ସକଳ ଆଶା ଅତ୍ୟଧିକ ରୂପେ ଉତ୍ସାହ ଭରପୁର ହେଉଛି ଯେତେବେଳେ ଆମମାନେ ତାଙ୍କ ଆଗମନ କରୁଥିବା ବିଷୟକୁ ବିଚାର କରିଥାଉ। ତାଙ୍କ ଆଗମନର ସକଳ ଚିହ୍ନକୁ ଆମମାନେ ଘଟିତ ହେବାର ଦେଖୁଅଛୁ। ଆମମାନେ କେବେ ତାଙ୍କୁ ଦେଖିବୁ ସେ ମହାନ ସମୟ ନିମନ୍ତେ ଅପେକ୍ଷା ରହିଅଛୁ। ଏକ ସପ୍ତାହ ପୂର୍ବେ ଅନ୍ୟ ଏକ ରବିବାର ଦିନ ମୁଁ ଯେହେତୁ ଏହି ସ୍ଥାନରେ ଥିଲି, ସେ ସମୟରୁ ଅନେକ ତାଙ୍କ ସହିତ ସାକ୍ଷାତ କରିବାକୁ ଆଜି ଦିନ ଚାଲି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶ୍ରୀମତୀ ଫୋର୍ଡ ଥିଲେ, ଶ୍ରୀମତୀ ଲେବି ଫୋର୍ଡ, ସେ 80 ବର୍ଷିଆ ଥିଲେ, ଜଣେ ଆଦରଣୀୟ ବୃଦ୍ଧା ନାରୀ ଥିଲେ। ତାଙ୍କର ପତି କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିସାରିଥିଲେ। ସେ ସ୍ପେନିଶ ଆମେରିକୀୟ ଯୁଦ୍ଧ କାଳରେ ଜଣେ ସୁନାମି ଯୋଦ୍ଧା ଥିଲେ। ଆଉ ନିଜର ଜୀବନୀ ପୁସ୍ତକରେ ମୁଁ ତାଙ୍କ ପୁଅର ନାମକୁ ଲେଖା କରିଅଛି। ସେ ସେହି ଜଣଙ୍କ ଥିଲେ ଯିଏକି ଉକ୍ତ ପୋଷାକକୁ ମୋ ପାଇଁ ସାଇତି କରି ରଖିଥିଲେ ଏବଂ ମୋ ନିମନ୍ତେ ତାହାକୁ ମଧ୍ୟ ପ୍ରସ୍ତୁତ କରିଥିଲେ। ତାହା ବାଳକମାନଙ୍କର ସ୍କାଉଟର ପୋଷାକ ଥିଲା। ପୁଣି ତାହାର ଗୋଟିଏ ଅଂଶ ଏପରି ଛୋଟ ଥିଲା ଯେ ମୋର କେବଳ ଗୋଟିଏ ମାତ୍ର ଗୋଡ଼ ସେଥିରେ ପ୍ରବେଶ କରିପାରିଥିଲା। ଆଜି ରାତିରେ ଲୟର୍ଡ ସମ୍ଭବତଃ ଏହି ସ୍ଥାନରେ ଉପସ୍ଥିତ ଥାଇପାରନ୍ତି, ସେ ସେହି ସମାନ ପୁରୁଷ ଜଣକ ଅଟନ୍ତି। ପୁଣି ମୁଁ ସେଦିନ ତାଙ୍କ ମାଙ୍କର ମର ଶରୀରକୁ କବରସ୍ଥ କରିଥିଲି। ପୁଣି ସେ ମୋତେ ଏପରି କହିଥିଲେ, ବିଲି ମୁଁ ଏପରି ବିଶ୍ୱାସ କରେ ଯେ ତୁମେ ସେପରି ଏକ ବିଷୟ ଉପରେ ପ୍ରଚାର କରିବ ଯାହାକି ଏପରି ପ୍ରମାଣ କରିଥାଏ ଯେ ମୋ ମା ଆଉ ଥରେ ଜୀବିତ ହୋଇ ଉଠିବେ। ଆଉ ତା ପାଇଁ ପ୍ରଭୁ ମୋତେ ଏକ ସମାଚାର ପ୍ରଦାନ କରିଥିଲେ। ବାସ୍ତବରେ ଯେପରି ପ୍ରକୃତ ଧରଣର ଏକ ବିଷୟ ଉପରେ ତାହାକୁ ପ୍ରଦାନ କରିଥିଲେ, ଯେତେବେଳେ ବାଇବଲ ସମସ୍ତ ପ୍ରକୃତି ପୁଣି ଈଶ୍ୱର ଯାହା କିଛି ବସ୍ତୁ ସୃଷ୍ଟି କରିଛନ୍ତି ସେ ସମସ୍ତ ଏହା କହିଥାନ୍ତି ଯେ ସେ ପୁନଃ ଉତ୍ଥାପିତ ହେବେ। ତେବେ ଏପରି କେଉଁ ବ୍ୟକ୍ତି ଅଛି ଯିଏକି ଏହା ବିରୁଦ୍ଧରେ କିଛି କହିପାରେ? ପରମେଶ୍ୱର ସେପରି ଏକ କଥାକୁ ପୁଷ୍ଟ କରିଥାନ୍ତି, ପୁଣି ତାଙ୍କ ପ୍ରକୃତି ମଧ୍ୟ ଏହାର ପ୍ରମାଣ ଦେଇଥାଏ। ତାଙ୍କର ବଚନ ଦ୍ୱାରା ଏହାକୁ ପ୍ରମାଣିତ କରିଥାନ୍ତି, ତାଙ୍କ ଜୀବନ ଦ୍ୱାରା ଏହାକୁ ପ୍ରମାଣିତ କରିଥାନ୍ତି, ପ୍ରତ୍ୟେକ ବିଷୟ ସହିତ ଏହାକୁ ସେ ପ୍ରମାଣିତ କରିଥାନ୍ତି। ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ, ଅନ୍ୟ କୌଣସି ବିଷୟ ନାହିଁ ଯାହାକି ଏହାକୁ ପ୍ରମାଣ ନ କରିପାରେ। ଆକାଶ ପୃଥିବୀ ଲୋପ ପାଇପାରେ, ମାତ୍ର ତାହା କଦାପି ଲୋପ ପାଇବ ନାହିଁ। ତାଙ୍କୁ ଅବଶ୍ୟ ଉତ୍ଥିତ ହୋଇ ଆସିବାକୁ ହିଁ ଅଛି। ତାପରେ ଗତକାଲିର ପୂର୍ବଦିନ ଜନୈକ ମ୍ୟାନେଜର ଯିଏକି ମୋର ସହକର୍ମୀ ହୋଇ ଆସିଥିଲେ, ବାକ୍ସଟର ଭାଷଣ ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ମନେ ରଖିଛନ୍ତି, ସେ ଏହି ମଞ୍ଚ ଉପରୁ ପ୍ରଚାର ମଧ୍ୟ କରିଥିଲେ। ତାଙ୍କର ପତ୍ନୀ ହୃଦଯନ୍ତ୍ରର ଅସ୍ତ୍ରୋପଚାର ହେତୁ ମୃତ୍ୟୁବରଣ କରିଥିଲେ। ସେ ଅତି ଭାଙ୍ଗି ପଡ଼ିଥିଲେ, ପୁଣି ଦୁଃଖିତ ଥିଲେ। ଆଉ ମୁଁ ଆଶା କରେ ପୁଣି ଆପଣମାନେ ଯେତେବେଳେ ପ୍ରାର୍ଥନା କରନ୍ତି ସେତେବେଳେ ଭାଇ ବାକ୍ସଟରଙ୍କୁ ଯେ ପ୍ରାର୍ଥନା ସ୍ମରଣ କରିବେ, ଏପରି ମୁଁ ଭରସା କରେ। ଯେହେତୁ ସେ ଆମମାନଙ୍କ ଭାତୃଗଣ ମଧ୍ୟରୁ ଜଣେ ଅଟନ୍ତି, ପୁଣି ବ୍ରିଟିଶ କଲମ୍ବିଆର ଭ୍ୟାଙ୍କୁଭର ସ୍ଥାନରେ ବାସ କରନ୍ତି, ଆଉ କେତେକ ବର୍ଷ ଧରି ସେ ମୋର ସହକର୍ମୀ ହୋଇ ରହିନାହାନ୍ତି। ପୁଣି ମୁଁ ଏପରି ଶୁଣିଥିଲି ଯେ ତାଙ୍କର ପତ୍ନୀ ବ୍ୟତିବ୍ୟସ୍ତ ହୋଇ ପଡୁଥିବା ଏକ ପ୍ରକାର ବ୍ୟାଧିରେ ଗ୍ରସ୍ତ ଥିଲେ, କିନ୍ତୁ ସେପରି ଧରଣର କୌଣସି ପୀଡ଼ାରେ ପୀଡ଼ିତ ଥିଲେ। ପୁଣି ଅକସ୍ମାତ ତାଙ୍କର ହୃଦଯନ୍ତ୍ର ଅସ୍ତ୍ରୋପଚାର କରାଯାଇଥିଲା, ଆଉ ସେ ଚିରବିଦାୟ ନେଇଥିଲେ। ଡକରା ହେବାର ସମୟ ଯେ କେତେବେଳେ ଆସି ପହଞ୍ଚିଥାଏ ତାହାକୁ ଆମମାନେ କେହି କହିପାରିବା ନାହିଁ। ପୁଣି ଏହା ଯେତେବେଳେ ସେପରି ଅଟେ, ତେଣୁ ସେ ଯେତେବେଳେ ଆମମାନଙ୍କୁ ଆହ୍ୱାନ କରିଥାନ୍ତି, ତା ପୂର୍ବରୁ ଆମ ପ୍ରତ୍ୟେକଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ଅଛି। ସେହି ଉଦ୍ଦେଶ୍ୟ ବଶତଃ ଆଜି ରାତିରେ ଆମମାନେ ଏହି ସ୍ଥାନରେ ଉପସ୍ଥିତ ଅଛୁ। ମୁଁ ସେଠାରେ ମୋର କାର୍ଯ୍ୟାଳୟ ମଧ୍ୟରେ ଅଧ୍ୟୟନରତ ଥିଲି, ଆଉ ମୋର ମହାଶୟଙ୍କ ସହିତ କଥାବାର୍ତ୍ତା କରୁଥିଲି। ସେ ମୋତେ ପ୍ରବର୍ତ୍ତାଇଥିଲେ, ଧନ୍ୟବାଦ ଅର୍ପଣ କରିବା ଯୋଜନାରୁ ମୁଁ ଦୂରେଇ ରହିବାକୁ ଇଚ୍ଛା କରୁଥିଲି। ଧନ୍ୟବାଦ ଅର୍ପଣର ଦିନରେ ଏହି ସ୍ଥାନରେ ଗୋଟିଏ ଉପାସନା ସଭାକୁ ସଞ୍ଚାଳନା ପ୍ରଦାନ କରିବା ପାଇଁ ମୁଁ ଇଚ୍ଛା କରୁଥିଲି। ପୁଣି ସେବି ପୋର୍ଟକୁ ଯିବା ପାଇଁ ସେ ଯୋଜନା କରୁଥିଲେ। ଅବଶ୍ୟ ମୁଁ ଏହାକୁ କଷ୍ଟରେ ମନସ୍ଥ ସୁଧା କରିବା ନିମନ୍ତେ ଉଚିତ ଭଳି ଭାବିନଥିଲି। ପରିଶେଷରେ ସେ ମୋତେ ଏପରି କହିଥିଲେ, ଆଚ୍ଛା ତେବେ ଆପଣ ଯଦି କହୁଛନ୍ତି ବର୍ତ୍ତମାନ ତିନୋଟି ଉପାସନା ସଭା ପାଇଁ ସୁଯୋଗ ପାଇସାରିଛନ୍ତି, ପୁଣି ପରେ ସପ୍ତ ମୋହରର ସେ ବିଷୟକୁ ମଧ୍ୟ ଆପଣ ପ୍ରଚାର କରିବାକୁ ଯାଉଛନ୍ତି। ତେଣୁ ଯେପରି ଭାବରେ ହେଉନା କାହିଁକି ଆପଣ ସେ ଗୋଟିଏ ମାତ୍ର ଦିନକୁ ଆମମାନଙ୍କୁ ଦେଇପାରିବେ। ତେଣୁ ପରିଶେଷରେ ଆମମାନେ ଗୁରୁବାର ଶୁକ୍ରବାର ଶନିବାର ଓ ରବିବାର ଦିନ ଗୁଡ଼ିକ ଦେବା ପାଇଁ ତାଙ୍କୁ ମନସ୍ଥ କରିଥିଲୁ। ଆଉ ଏତେବେଳେ ମୁଁ ତାଙ୍କୁ ଗୁରୁବାର ଶୁକ୍ରବାର ଶନିବାର ଓ ରବିବାର ଦିନ ଗୁଡ଼ିକୁ ଦେବା ପାଇଁ ପ୍ରତିଜ୍ଞା କରିଅଛି। ତତ୍ପରେ ଧନ୍ୟବାଦ ପ୍ରଦାନ ଧନ୍ୟବାଦ ଅର୍ପଣ ଦିନର ଅବସରରେ ଲୁଜିଆନାରେ ପେଣ୍ଟିକଷ୍ଟର 50ତମ ବର୍ଷ ପୂର୍ତ୍ତି ହେବ। 50 ବର୍ଷ ତଳେ ତାହା ଲୁଜିଆନା ଉପରେ ଅବତରିତ ହୋଇଥିଲେ। ଆଉ ଆସନ୍ତାକାଲି ଆମେ ପ୍ରାୟତଃ ସେ ସମସ୍ତ ବାଧ୍ୟ କରିବୁ ଯେଉଁମାନେ ସନ୍ଡେ ସ୍କୁଲରେ ଯୋଗଦାନ କରିବାକୁ ସକ୍ଷମ ହୋଇପାରୁନାହାନ୍ତି କିମ୍ବା କୌଣସି ଏକ ସନ୍ଡେ ସ୍କୁଲ ଯାହାକୁ ଆପଣମାନେ ସହଯୋଗ କରୁଛନ୍ତି ସେଗୁଡ଼ିକରେ ଯୋଗଦାନ କରିବାକୁ ବାଧିତ ହୋଇପାରୁନାହାନ୍ତି। ଏଠାରେ ଆମମାନଙ୍କ ଶ୍ରଦ୍ଧେୟ ଭାଇ ଡନ୍ ରୁଡେଲଙ୍କୁ ମୁଁ ଦେଖେ, ପୁଣି ପ୍ରାତଃ କାଳରେ ସେ ଯେ ସନ୍ଡେ ସ୍କୁଲ ସେବାକୁ ପରିଚାଳିତ କରୁଥାନ୍ତି ଏହା ମୁଁ ଜାଣେ। ତତ୍ପରେ ଏଠାରେ ଏପରି ମଧ୍ୟ ପଡ଼ୋଶୀ ସେବକ ଅଛନ୍ତି ଯେଉଁମାନେ କି ସମ୍ଭବତଃ ସନ୍ଡେ ସ୍କୁଲ ସେବା କାର୍ଯ୍ୟ ପରିଚାଳନା କରୁଥାଇ ପାରନ୍ତି। ତେଣୁ ଆପଣମାନଙ୍କର ନିଜସ୍ୱ ସନ୍ଡେ ସ୍କୁଲର ଉପାସନା ଯଦି ଥାଏ ତେବେ ଆପଣମାନେ ଯାଇ ସେଥିରେ ଯେ ଯୋଗଦାନ କରନ୍ତୁ ଏହା ଆମମାନେ ଚାହୁଁ। ମାତ୍ର ଆପଣମାନଙ୍କର ସନ୍ଡେ ସ୍କୁଲ ଉପାସନା କାର୍ଯ୍ୟକ୍ରମ ଯଦି ନାହିଁ, ପୁଣି ଆପଣମାନେ ଯଦି ଆମମାନଙ୍କ ସହିତ ଯୋଗଦାନ କରିବାକୁ ଚାହାନ୍ତି ତେବେ ସକାଳେ ମୁଁ ପ୍ରଚାର କରିବାକୁ ଚାହେଁ। ପୁଣି କଳାପଟା ଉପରେ କିଛିଟା ବିଷୟ ବିଷୟକୁ ପ୍ରଚାର କରି ଶିକ୍ଷା ଦେବାକୁ ଇଚ୍ଛା କରେ। ପୁଣି କଳାପଟା ଉପରେ ଏହାର ନକ୍ସାକୁ ଅଙ୍କନ କରିବାକୁ ଚାହେଁ। ଆଉ ପରମେଶ୍ୱରଙ୍କ ଆବଶ୍ୟକତା ଗୁଡ଼ିକୁ ପୁଣି ପରମେଶ୍ୱରଙ୍କ ଉପସ୍ଥିତିରେ ଆମମାନେ ଜଣେ ଆଦର୍ଶ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସଭାକୁ ଯେ କିପରି ଧାରଣ କରି ରହିପାରୁ ସେ ବିଷୟରେ ମୁଁ ଆପଣମାନଙ୍କୁ ଦେଖାଇବି। ତତ୍ପରେ ଈଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି ତେବେ କାଲି ରାତିରେ ମୁଁ ମୋର ପଥ ପ୍ରଦର୍ଶକ ଏହି ବିଷୟବସ୍ତୁ ଉପରେ ପ୍ରଚାର କରିବି। ତେଣୁ ଆପଣମାନେ ଯେଉଁମାନେ କି ସହର ବାହାରୁ ଆସୁଛନ୍ତି ଆପଣମାନଙ୍କ ଅବଗତ ନିମନ୍ତେ ଏହା ମୁଁ କହିଥାଏ ଯେ ଆମମାନେ ଆସନ୍ତାକାଲି ସଭାକୁ କିଛି ଚଞ୍ଚଳତା ସହିତ ଆରମ୍ଭ କରିବୁ। ମୁଁ ତ ଅଧ୍ୟାବଧି ପାୱକ ମହାଶୟଙ୍କ ସହିତ ଏ ବିଷୟରେ କିଛି କଥାବାର୍ତ୍ତା କରିନାହିଁ, ମାତ୍ର ସକାଳେ ଅତି ଚଞ୍ଚଳ ଆମମାନେ ସନ୍ଡେ ସ୍କୁଲ ସେବାକୁ ଆରମ୍ଭ କରିବୁ ଏହା ମୁଁ ଇଚ୍ଛା କରେ। ପୁଣି ହେ ମଣ୍ଡଳୀ, କାଲି ରାତିରେ ଯେପରି ସମ୍ଭବ ହୁଏ ତେବେ ଆମମାନେ ଉପାସନ କାମକୁ 6:30 ଆରମ୍ଭ କରିଦେବା। ପୁଣି ଲୋକେ ଯଦି ରହିଯିବାକୁ ଚାହାନ୍ତି ଯେ ତାହା ସେମାନେ ସୁଯୋଗ ପ୍ରଦାନ କରିବ, ହୋଇପାରେ 8:30 ଆମମାନେ ଶେଷ କରିଦେଇ ଚାଲିଯାଇପାରୁ। ଆଉ ତାପରେ ସେମାନଙ୍କ ମଧ୍ୟରୁ କେତେ ଜଣ, ମୁଁ ଜଣେ ଏକ ସ୍ତ୍ରୀ ଲୋକଙ୍କ ସହିତ ଆଜି ସକାଳେ ସାକ୍ଷାତ କରିଥିଲି ଯିଏକି 3-4 ଥର ବହୁ ଦୂରରୁ ମୋଟର ଯାନ ଚଳାଇ ଏଠାକୁ ଆସିଥାନ୍ତି। ସେପରି କହିଥିଲେ ଆମେମାନେ ଯଦି 8:00 କିମ୍ବା 8:30 ସମୟରେ ଉପାସନା କାର୍ଯ୍ୟ ଶେଷ କରିଦେଇପାରୁ ତେବେ ସେ ପରବର୍ତ୍ତୀ ଦିନର ପ୍ରାତଃ କାଳରେ 2:30 କିମ୍ବା 3 ମଧ୍ୟରେ ସ୍ଥାନରେ ପହଞ୍ଚି ଯାଇପାରନ୍ତି, ପୁଣି ତାଙ୍କର ସ୍ୱାମୀ କାମକୁ ଯାଇପାରନ୍ତେ। ଯେହେତୁ ଆମମାନେ ଅନ୍ୟ କୌଣସି କାର୍ଯ୍ୟ ନ କରି କେବଳ ଇଆଡ଼େ ସିଆଡ଼େ ଚଲାବୁଲା କରୁଥାନ୍ତୁ, ତେଣୁକରି ଆମମାନେ ଉପାସନାଳୟକୁ ଅତି ଶୀଘ୍ର ଆସିବା ପାଇଁ ଯତ୍ନ କରିଥାଉ। ପୁଣି ଆମମାନେ ଆଦୌ ଲାଭ କରିନଥାଉ, ଆପଣମାନେ ତ ଜାଣନ୍ତି ଆମେ ଏ ବିଷୟରେ ସେପରି କିଛି ନିୟମକୁ ବ୍ୟବସ୍ଥାପିତ କରିନଥାଉ। ଯେହେତୁ ପରମେଶ୍ୱର ନିରାକାର ଅଟନ୍ତି, ବାଇବଲ ଯେ ସେପରି କହେ ତାହାକୁ ଆପଣମାନେ ଜାଣନ୍ତି, ତେଣୁ ଆମମାନେ ସମସ୍ତେ ଏଠାରେ ଯେ ଉପସ୍ଥିତ ଅଛୁ ତାହା ମୁଁ ଆଶା କରେ ସବୁକିଛି ସେହିପରି ହୋଇଥାଏ। ପୁଣି ଆପଣମାନଙ୍କ ନିଜସ୍ୱ ଉପାସନାର ଯୋଜନା ଯଦି ଥାଏ ତେବେ ଏହା ଯେ ପ୍ରତ୍ୟେକ ମଣ୍ଡଳୀ ନିମନ୍ତେ ଏକ ଉପାସନା ଏହାକୁ ମନେ ରଖିଥାନ୍ତୁ। ଏହା ସେପରି ଧରଣର ଏକ ଆରାଧନାଳୟ ଯେଉଁଠାରେ ବିଭିନ୍ନ ସ୍ଥାନର ଲୋକମାନେ ଆସିଥାନ୍ତି। ପୁଣି ଆମମାନଙ୍କ ଉପାସନାର ଜନଗହଳି ଅଧିକାଂଶ ସମୟରେ ସଦସ୍ୟଗଣ ଯେଉଁମାନେ ବାହାରି ଆସୁଥାନ୍ତି ସେମାନଙ୍କ ହୋଇଥାଏ। ବର୍ତ୍ତମାନ ଯଦି ସେପରି ଜଣେ ଅଜଣା ବ୍ୟକ୍ତି ଏଠାରେ ପ୍ରକାରାନ୍ତରେ ଉପସ୍ଥିତ ଥାନ୍ତି, ତେଣୁ ଆପଣମାନଙ୍କୁ କିଛି ବିଶେଷ ବିଷୟକୁ କହିବାକୁ ଚାହେଁ। ମୁଁ ତ ସହଜରେ ମଞ୍ଚ ଉପରକୁ ଉଠି ଆସିଅଛି, ପୁଣି ମୁଁ ଜଣଙ୍କୁ ସୁଦ୍ଧା ଦେଖେ ନାହିଁ, ଏପରିକି ଜଣେ ଏପରି ବ୍ୟକ୍ତି ନାହାନ୍ତି କିମ୍ବା ସେପରି 10 ଜଣ ବ୍ୟକ୍ତି ମଧ୍ୟ ଏଠାରେ ନାହାନ୍ତି ଯାହାଙ୍କୁ କି ମୁଁ ବ୍ୟକ୍ତିଗତ ଭାବରେ ଚିହ୍ନେ। ଜେଫରସନ୍ ଭିଲ୍ ସହରର ବାହାରୁ କେତେ ଜଣ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି, ଆପଣମାନେ ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ, ଦେଖନ୍ତୁ 90-25 ବ୍ୟକ୍ତିଗଣ ଅଛନ୍ତି, ଦେଖନ୍ତି ତ ବନ୍ଧୁଗଣ ଏହା ଅତି ଉତ୍ତମ। ଏଠାରେ କେତେ ଜଣ ବ୍ୟକ୍ତି 100 ମାଇଲର ଉର୍ଦ୍ଧ୍ୱ ଦୂରବର୍ତ୍ତୀ ସ୍ଥାନ ଆସୁଛନ୍ତି, ନିଜ ନିଜର ହାତ ଉପରକୁ ଉଠାନ୍ତୁ। ଏଠାରେ 50% ବ୍ୟକ୍ତି ସେପରି ଅଛନ୍ତି ଯେଉଁମାନେ 100 ମାଇଲରୁ ଅଧିକ ଦୂରରୁ ଆସୁଛନ୍ତି। ଏଠାରେ କେତେ ଜଣ ବ୍ୟକ୍ତି 200 ମାଇଲରୁ ଅଧିକ ଦୂରତାରୁ ଆସୁଛନ୍ତି, ନିଜ ନିଜର ହାତକୁ ଉପରକୁ ଉଠାନ୍ତୁ। 300 ମାଇଲରୁ ଅଧିକ ଦୂରତାରୁ ଆସୁଛନ୍ତି, ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ। ସେଟା ଟିକେ ଦେଖନ୍ତୁ, 400 ମାଇଲ ଦୂରରୁ ଆସୁଛନ୍ତି ସେମାନେ ହାତକୁ ଉଠାନ୍ତୁ। 500 ମାଇଲ ଅଧିକ ଦୂର ଆସୁଛନ୍ତି ନିଜ ନିଜ ହାତକୁ ଉପରକୁ ଉଠାନ୍ତୁ, ସେ ଆଡ଼କୁ ଅନାନ୍ତୁ। 1/3 ଅଧିକ ବ୍ୟକ୍ତିଗଣ 500 ମାଇଲରୁ ଅଧିକ ଦୂର ଆସୁଛନ୍ତି। ହେ ବନ୍ଧୁଗଣ, ତାହା ସେପରି ଧରଣ ଏକ ବିଷୟ ଯାହାକି ଚାରିଆଡ଼ୁ ଭାତୃଗଣଙ୍କୁ ଏକତ୍ରିତ କରିଥାଏ। ଆମେ ଏହି ସ୍ଥାନରେ ସମେତ ହେବାକୁ ଯାଉଛୁ, ତେଣୁ ଆପଣମାନଙ୍କର ଉପସ୍ଥିତି ପାଇଁ ଆମମାନେ ପ୍ରକୃତରେ କୃତଜ୍ଞ। ପୁଣି ଆପଣମାନଙ୍କୁ ସାହାଯ୍ୟ କରିବା ପାଇଁ ଆମମାନେ ଏହି ସ୍ଥାନରେ ଉପସ୍ଥିତ। ପୁଣି ଆପଣମାନଙ୍କ ନିମନ୍ତେ ଆମମାନଙ୍କ ପାଖରେ ଯାହା କିଛି ଅଛି ତାହାକୁ ନେଇ ଆପଣମାନଙ୍କୁ ଉପକାର କରିବା ନିମନ୍ତେ ଆମମାନେ ଏଠାରେ ଉପସ୍ଥିତ ଅଟୁ। ଆଉ ଏ କିଛି ସମୟ ପୂର୍ବେ ମୁଁ କେତେ ଗୁଡ଼ିଏ ଚିଠି ପାଠ କରୁଥିଲି ଯାହାକୁ କି ମୋର ପୁତ୍ର ମୋ ହସ୍ତରେ ଦାନ କରିଥିଲେ। ଏପରି ଜଣେ ସ୍ତ୍ରୀ ଲୋକ ଖଣ୍ଡେ ଚିଠି ଲେଖିଥିଲେ ଯିଏକି ଏହି ସମୟ ଅବସରକୁ ନେଇ 35 ଥର ଏଠାକୁ ଆସୁଛନ୍ତି କେବଳ ପ୍ରାର୍ଥନା କରିବା ନିମନ୍ତେ। 700 ମାଇଲ ଦୂରରୁ ଗାଡ଼ି ଚଳାଇ 35 ଥର କେବଳ ପ୍ରାର୍ଥନା କରାଇବା ନିମନ୍ତେ ଏଠାକୁ ଆସୁଛନ୍ତି। ଆଉ ମନେ ରଖିଥାନ୍ତୁ, ଏଠାରେ ପ୍ରାୟ 600 ଜଣ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଅପେକ୍ଷାର ସୂଚୀରେ ରହିଛନ୍ତି। ପୁଣି ସମସ୍ତ ବିଶ୍ୱରୁ ଏପରି ପ୍ରତ୍ୟାଶୀ ଅଛନ୍ତି ଯେଉଁମାନେ କି ସାକ୍ଷାତକାର ନିମନ୍ତେ ଅପେକ୍ଷା କରିଛନ୍ତି। ଆପଣମାନେ ତ ବୁଝୁଛନ୍ତି ବହୁତ ଅସୁବିଧାଜନକ ଅଟେ, ଯେତେବେଳେ କି ଏଇଠାରେ ଆମମାନେ କେବଳ ଚିନ୍ତା କରୁଅଛୁ ଯେ ଏହା ସେପରି କିଛି ଅଧିକା ନୁହେଁ, ସେତେବେଳେ ଆମମାନେ ସେଗୁଡ଼ିକୁ ଶୁଣିପାରୁ ଯେ ତାହା ସମ୍ପୂର୍ଣ୍ଣ ବିଶ୍ୱଭରର ଲୋକମାନଙ୍କର ଏକ ତାଲିକା। ଆଉ ସେଥିରୁ ଆମମାନେ ଅତି ଚିନ୍ତାଗ୍ରସ୍ତ, ତାହା ଯେ ସେହି ଭବନ ମଧ୍ୟ ସୁଦ୍ଧା ଦେଖିବାକୁ ମିଳେ ଏଥିରେ ମୁଁ ବିସ୍ମିତ ହୋଇଥାଏ। 35 ଥର ଯାତ୍ରା କରିଥିବାର ଏକ ଅବସର, ଯିଏ ସେହି ଚିଠିକୁ ଲେଖିଥିଲେ ସେ ଭଦ୍ର ମହିଳା ଆସନ୍ତାକାଲି ଠାରେ ଉପସ୍ଥିତ ହେବେ ପରା। ବିନା ପ୍ରାର୍ଥନା କରାଯାଇ ସେ 35 ଥର ଏହି ସ୍ଥାନକୁ ଆସୁଛନ୍ତି। ସେ ଯେ ଏହି ଭବନ ମଧ୍ୟରେ ଉପସ୍ଥିତ ନାହାନ୍ତି ଏପରି ମୁଁ ଧାରଣା କରେ, ହୋଇପାରେ ଏଠାକୁ ଆସିବା ପାଇଁ ଉତ୍ସାହ ଲାଭ କରିନଥିଲେ, ମାତ୍ର ସେହି ସ୍ଥାନରେ ମୁଁ ତାଙ୍କର ପତ୍ର କେବଳ ପାଠ କରୁଥିଲି। ମୁଁ ତ ତାଙ୍କ ଚିଠିକୁ ପାଠ କରୁଥିଲି। ମୁଁ ଏହି ସ୍ଥାନକୁ ଯେତେବେଳେ ଆସିଥାଏ ମୁଁ ସବୁବେଳେ ଚେଷ୍ଟା କରି ଆସିଅଛି, ଯେତେବେଳେ ମୁଁ ଏହି ସ୍ଥାନରେ ରହିଛି କୌଣସି ବିଶେଷ ପ୍ରକାର ଏକ ବିଷୟ ଉପରେ ମହାଳିଆ କେବଳ କଥା କହିବା ପ୍ରସଙ୍ଗରେ ସେପରି କହିବାକୁ ଯାଉନାହିଁ, କିମ୍ବା ଯାହା ଶ୍ରୋତାମାନଙ୍କୁ ସନ୍ତୁଷ୍ଟ କରିବ ସେପରି ଧର କିଛି ବିଷୟକୁ କହିବା ନିମନ୍ତେ ମୁଁ ଏଠାକୁ ଆସିନାହିଁ। ମାତ୍ର ଯେଉଁ ବିଷୟ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ କେବଳ ସେହି ବିଷୟକୁ କହିବାକୁ ଯାଉଛି, ତା ଶ୍ରୋତାମାନଙ୍କୁ ସୁଦ୍ଧା ସାହାଯ୍ୟ କରିବ। ଆପଣମାନେ ବୁଝନ୍ତି ଯାହାକୁ ଆମେ ସମସ୍ତେ ସେପରି କରିପାରିବା। ଆପଣମାନେ ଯେକୌଣସି ମଣ୍ଡଳୀ ସହିତ ସହଭାଗିତାରେ ଥାନ୍ତୁ ନା କାହିଁକି ସେଥିରେ କିଛି ଯାଇ ଆସେ ନାହିଁ, ଯେଉଁ ସଂସ୍ଥା ସହିତ ଆପଣମାନେ ସମ୍ବନ୍ଧିତ ଥାନ୍ତୁ ନା କାହିଁକି ସେଥିରେ କିଛି ଯାଇ ଆସେ ନାହିଁ। ମାତ୍ର ପରମେଶ୍ୱରଙ୍କର ଅଧିକ ନିକଟବର୍ତ୍ତୀ ଚାଲିବା ନିମନ୍ତେ ଆପଣମାନେ ଯେପରି ତଦ୍ୱାରା ସାହାଯ୍ୟ ପାଇପାରନ୍ତି ଏହି ଅଭିପ୍ରାୟରେ ଆମମାନେ ଆପଣମାନଙ୍କୁ କହୁଅଛୁ। ଏଠାରେ ଉପସ୍ଥିତ ରହିବାର ତାହା ହିଁ ଉପଯୁକ୍ତ କାରଣ, ପରମେଶ୍ୱରଙ୍କର ଅଧିକ ନିକଟବର୍ତ୍ତୀ ହୋଇ ରହିବାର ତାହା ହିଁ ପ୍ରକୃତ ବିଷୟ ଅଟେ। ପୁଣି ସମୟଟି ଯେପରି ବିଳମ୍ବର ବୋଲି ଆମମାନେ ଅନୁଭବ ହେଉଛି ଯେପରି ବିଳମ୍ବର ଆଉ ନୁହେଁ, ପ୍ରଭୁଙ୍କ ଆଗମନ ଦିନଟି ପାଖେଇ ଆସୁଅଛି। ଆଜି ମୁଁ ନିଜ ପତ୍ନୀଙ୍କ ପାଇଁ କହୁଥିଲି ଯେକୌଣସି ସ୍ଥାନରେ ଉଦ୍ଦୀପର ବିଷୟକୁ ମୁଁ ଯଦି ଦେଖିବାକୁ ନ ପାଏ ତେବେ ମୁଁ ବିନାଶ ହୋଇଯାନ୍ତି। ମୁଁ ସେପରି ଏକ ଅବସ୍ଥାକୁ ଆଦୌ ସହିପାରନ୍ତି ନାହିଁ, ମୁଁ ଅନ୍ତରାତ୍ମାର କୌଣସି ଏକ ବିଶେଷ ପ୍ରକାର ଶକ୍ତି ଏହାକୁ ପ୍ରଜ୍ୱଳିତ କରୁଅଛି। ଆରେ ବା, ମୁଁ ସେପରି ଧର ଏକ ଉଦ୍ଦୀପର ସଭାରୁ ଏହି କିଛି ଦିନ ତଳେ ଶେଷ କରି ଫେରୁଅଛି, ଯେଉଁ ସଭାରେ ସହସ୍ରାଧିକ ଜନତା ଉପସ୍ଥିତ ଥିଲେ। ପୁଣି ଆପଣମାନେ 2 ନିୟୁତ କିମ୍ବା 3 ନିୟୁତ ସଂଖ୍ୟକ ଲୋକମାନଙ୍କ ସମାବେଶକୁ ଯଦି ଲାଭ କରନ୍ତି ତେବେ ସେଥିରେ କିଛି ଯାଏ ଆସେ ନାହିଁ। ଯଦି ଉଦ୍ଦୀପନା ଲକ୍ଷଣ ନାହିଁ ତେବେ କାଣ୍ଟୁକି ଅଞ୍ଚଳରେ ଆମେ ଯେପରି କହିଥାଉ ତାହା ଏକ ସୁରକ୍ଷା ପ୍ରଦାନ କରିବାର ସଭା ହିଁ ଅଟେ। ଆପଣମାନେ ସମସ୍ତେ ଜାଣନ୍ତି ଆମମାନେ ସମସ୍ତେ ଯେ ସୁରକ୍ଷା ପ୍ରଦାନ କରିବାର ଉପାସନାକୁ ଯାଉଛୁ ଏପରି ଏକ କଥା ଆମେ ପ୍ରାୟ କହିଥାଉ। ମାତ୍ର ଆମମାନେ ଏପରି ଏକ ଉଦ୍ଦୀପନାର ବିଷୟକୁ ପାଇବାକୁ ଇଚ୍ଛା କରୁଛୁ ଯେଉଁ ସମୟରେ ପରମେଶ୍ୱରଙ୍କ ଆତ୍ମାକୁ ଲୋକମାନଙ୍କ ଉପରେ ସଞ୍ଚାରିତ ହେଉଥିବାର ବିଷୟକୁ ଆମେ ଲକ୍ଷ୍ୟ କରିପାରୁ, ଆଉ ଲୋକମାନେ ଉଦ୍ଧାର ପାଇଥାନ୍ତି। ପୁଣି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କିଛି ବିଶେଷ ଧରଣର କାର୍ଯ୍ୟକୁ ସମ୍ପର୍କ ନିମନ୍ତେ ମହତ୍ କ୍ରମଣ ସାଧନ କରିଥାନ୍ତି। ଆଉ ପ୍ରାର୍ଥନା ସଭା ଗୁଡ଼ିକରେ ସାଧାରଣତଃ ଆମମାନେ ପ୍ରାର୍ଥନା ସଭାକୁ କାହିଁକି ଯେ ସମ୍ପୂର୍ଣ୍ଣ କରିପାରିନଥାଉ ତାହାକୁ ଆମମାନେ ବୁଝିପାରିଥାଉ। ଦେଖନ୍ତୁ, ସମୟ ସମୟ ଏହି ସ୍ଥାନଟି ଏତେ ଜନଗହଳିପୂର୍ଣ୍ଣ ହୋଇଯାଇଥାଏ ଯେ ଆମମାନେ ଏହାକୁ ସେପରି ଭାବରେ କରିପାରିନଥାଉ। ତଥାପି ସାଧାରଣତଃ ପ୍ରାର୍ଥନା ଧାଡ଼ିକୁ ସେମାନେ ଆସିଥାନ୍ତି, ଯେଉଁମାନେ ଅଟନ୍ତି ସେମାନେ ଧାଡ଼ି ମଧ୍ୟକୁ ଆସିଥାନ୍ତି, ପୁଣି ପ୍ରଭୁଙ୍କୁ ବାସ୍ତବ ବୋଲି ବୁଝିପାରିଥାନ୍ତି। ଆଉ ପ୍ରଭୁ ଯୀଶୁ ଯେ ତିଳେ ମାତ୍ର ବଦଳନ୍ତି ନାହିଁ, ତିଳେ ହେଲେ ବଦଳି ନାହାନ୍ତି, ତା ଆମେ ଲକ୍ଷ୍ୟ କରିଥାଉ। ସେ ପୂର୍ବେ ଯେପରି ଥିଲେ ନା କାହିଁକି ସେ ଆଜି ସେପରି ଅଛନ୍ତି, ପୁଣି ସଦାସର୍ବଦା ସେହିପରି ଅପରିବର୍ତ୍ତିତ ହୋଇ ରହିଥିବେ। ଆଉ ଏବ୍ରିୟ 13:8 ପଦରେ ବାଇବଲ ଏପରି କହିଅଛି ଯେ ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ପୁଣି ଏହି ଦିନ ମାନଙ୍କରେ ସଭାସ୍ଥିତ ମଣ୍ଡଳୀ ଲୋକମାନେ ଯେଉଁମାନେ ତାଙ୍କ ବଚନକୁ ଶୁଣିବାକୁ ଆସିଥାନ୍ତି, ହୋଇପାରେ ଯେ ସେମାନେ ପ୍ରାର୍ଥନାର ଧାଡିରେ ଉପସ୍ଥିତ ରହିବାର ସୁଯୋଗ ପାଇପାରିନଥାନ୍ତି। ତଥାପି ବିଶ୍ୱାସ ନିମନ୍ତେ ସେମାନେ ମଧ୍ୟ ଭରସା ଆଉ ଆଶା ରହିବାଟା ବାଞ୍ଛନୀୟ ଅଟେ। ପୁଣି ଆମମାନଙ୍କ ପ୍ରଭୁଙ୍କ ସହିତ ମଧ୍ୟ ତଦ୍ରୁପ ହୋଇଥିଲା, ସେମାନଙ୍କ ବିଶ୍ୱାସ ତାଙ୍କ ସ୍ପର୍ଶ କରିଥିଲା। ସେତେବେଳେ ଆମମାନଙ୍କ ପ୍ରଭୁ ବୁଲି ପଡିଥିଲେ ଆଉ ସେମାନଙ୍କ ପରି କହିଥିଲେ ଯେ ସେମାନେ ମଧ୍ୟରେ ଏପରି କୌଣସି ବିଶେଷ ଧର ଭୁଲ ଭ୍ରାନ୍ତି ରହିଛି ଯାହାକୁ ସେମାନେ କରିଥିଲେ, ତେଣୁକରି ସେମାନଙ୍କୁ ଫେରିବାକୁ ଅଛି ଆଉ ସୁସ୍ଥତା ଲାଭ କରିବାକୁ ଅଛି। ପୁଣି ଫେରିଯାଇ ସେମାନଙ୍କୁ କିଛି ବିଶେଷ ଧର ବିଷୟକୁ କାର୍ଯ୍ୟକାରୀ କରିବାକୁ ଅଛି। ଗୁପ ନିକଟ ସ୍ତ୍ରୀ ଲୋକଟ ବିଷୟରେ ଆମେ ସମସ୍ତେ ଜାଣୁ। ପୁଣି ରକ୍ତସ୍ରାବ ହେଉଥିବା ପ୍ରଦରାଗ୍ରସ୍ତ ସ୍ତ୍ରୀ ଲୋକ ବିଷୟକୁ ସୁଦ୍ଧା ଆମେ ଜାଣୁ। ପୁଣି ସେପରି ଅନେକଙ୍କ ବିଷୟ ମଧ୍ୟ ରହିଛି, ଅନ୍ଧ ବାଟିମୟ ସେମାନଙ୍କ ବିଶ୍ୱାସ ତାଙ୍କୁ ସ୍ପର୍ଶ କରିଥିଲା, ଆଉ ଆମମାନଙ୍କ ପାପ ସ୍ୱୀକୃତି ନିମିତ୍ତ ସେ ଆଜି ରାତିରେ ସୁଦ୍ଧା ମହାଜାତ କଟନ୍ତି। ପୁଣି ସେ ପୂର୍ବେ ଯେପରି ମହାନ ଥିଲେ ଆଜି ମଧ୍ୟ ସେ ତଦ୍ରୂପ ମହାନ ଅଟନ୍ତି। ପୁଣି ଆମମାନଙ୍କୁ ତାଙ୍କର ସେବକ ହେବା ପାଇଁ ପ୍ରସ୍ତୁତ ହେବାକୁ ଅଛି। ସେ ତ ଦକ୍ଷତା ଅର୍ଥାତ୍ ଜୀବନର ସାଧନ ଅଟନ୍ତି, ଆଉ ଆମମାନେ ସେପରି ଡାଳ ଗୁଡାକ ଅଟୁ ଯେଉଁମାନେ ତାଙ୍କଠାରୁ ଜୀବନ ଲାଭ କରିଥାଉ। ପୁଣି ଦକ୍ଷତା ନୁହେଁ ମାତ୍ର ଡାଳ ଗୁଡାକ ଫଳ ଉତ୍ପନ୍ନ କରିଥାନ୍ତି। ଆଉ ଖ୍ରୀଷ୍ଟ ସେ ତ ନିଜର ମଣ୍ଡଳୀ ଦ୍ୱାରା କାର୍ଯ୍ୟ କରନ୍ତି, ଆଉ ତାପରେ ଆମମାନେ ସେହିପରି ଭାବରେ ଯଦି ଫଳ ଉତ୍ପନ୍ନ କରିପାରୁ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କ ମଧ୍ୟରେ ଥିବା ବିଶ୍ୱାସର ସମସ୍ତ ଅଧିକାର ଯଦି ପବିତ୍ର ଆତ୍ମା ଗ୍ରହଣ କରନ୍ତି, ତେବେ ତାହା ଯେହେତୁ ଖ୍ରୀଷ୍ଟ ଅଟନ୍ତି ସେହେତୁ ସେ ସେହି ସମାନ କ୍ରମକୁ ସାଧନ କରିବେ। ପୁଣି ଆପଣ ଯଦି ଅପରିଚିତ ବ୍ୟକ୍ତି ଅଟନ୍ତି ଆଉ ଆମମାନଙ୍କ ଗହଣରେ ଉପସ୍ଥିତ ଥାନ୍ତି, ପୁଣି ଏଠାରେ ସ୍ଥିତ ସଦସ୍ୟଗଣ ସାଧାରଣତଃ ଏପରି ହୋଇଥାନ୍ତି, ଅର୍ଥାତ୍ ଆରାଧନା ମଧ୍ୟରେ ଏଠାରେ ଆମମାନଙ୍କ ପାଳକ ମହାଶୟ ପ୍ରାୟ ପ୍ରତିଦିନ ରାତ୍ରି କାଳରେ ସେପରି ଲୋକମାନଙ୍କ ପୀଡ଼ା ନିମନ୍ତେ ପ୍ରାର୍ଥନା କରିଥାନ୍ତି। ପୁଣି ଆମମାନଙ୍କ ଶ୍ରଦ୍ଧେୟ ପୁଣି ସ୍ନେହର ପାଳକ ଭାଇ ନେଭିଲ ମହାଶୟଙ୍କ ଦ୍ୱାରା ପ୍ରାର୍ଥନା କରାଯାଇପାରନ୍ତି। ସେ ତ ଏପରି ବ୍ୟକ୍ତି ଅଟନ୍ତି ଯାହାଙ୍କ ପ୍ରାର୍ଥନାକୁ ପରମେଶ୍ୱର ଶୁଣିଥାନ୍ତି। ପୁଣି ଭାଇ ନେଭିଲ ଓର୍ମ୍ୟାନ୍ ନେଭିଲଙ୍କର ପ୍ରାର୍ଥନାକୁ ସେ ଉତ୍ତର ଦେଇଥାନ୍ତି। ଆଉ ଭାଇ ଜନ୍ ରୋଡେଲ ପୁଣି ସେହି ଅନ୍ୟାନ୍ୟ କେତେକ ଭାତୃଗଣ ମଧ୍ୟ ଅଛନ୍ତି ଯେଉଁମାନେ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିଥାନ୍ତି। ଭାଇ ଜ୍ୟାକସନଙ୍କର ସେ ମଧ୍ୟ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ଏଠାରେ ସ୍ଥିତ ଭଗ୍ନୀ ମଣ୍ଡଳୀରୁ ହାୱାର ପାର୍କ ମଣ୍ଡଳୀ ସେ ଆସୁଛନ୍ତି। ପୁଣି ଏହି ଭବନରେ ଯେକୌଣସି ସ୍ଥାନରେ ସେ ଏତେବେଳେ ଉପସ୍ଥିତ ଅଛନ୍ତି ବୋଲି ମୋର ଧାରଣା। ପୁଣି ବର୍ତ୍ତମାନ ଯେତେବେଳେ କି ଏହି ସ୍ଥାନଟି ଲୋକାରଣ୍ୟ ଅଟେ, ତେବେ ଆପଣମାନେ ଯଦି ପରମେଶ୍ୱରଙ୍କୁ କେବଳ ବିଶ୍ୱାସ କରନ୍ତି, ଆପଣ ଯେକୌଣସି ବସ୍ତୁକୁ ଆବଶ୍ୟକ କରନ୍ତି, ପୁଣି ଆପଣମାନେ ତ ଅପରିଚିତ ବ୍ୟକ୍ତିଗତ ଅଟନ୍ତି ଆଉ ମୁଁ ଆପଣମାନଙ୍କୁ ଚିହ୍ନେ ନାହିଁ, ଆପଣମାନେ ପରମେଶ୍ୱର ନିକଟରେ କେବଳ ପ୍ରାର୍ଥନା କରନ୍ତୁ। ପୁଣି ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି କି ନାହିଁ ତାହାକୁ ଲକ୍ଷ୍ୟ କରନ୍ତୁ। ଦେଖନ୍ତୁ ସେ ଯଦି ଉଚିତ ପ୍ରକାରେ କଥା ନ କହନ୍ତି ସେ ତ ଆପଣଙ୍କୁ ଚିହ୍ନନ୍ତି, ଆପଣଙ୍କ ମଧ୍ୟରେ ଯେ କଣ ଦୁର୍ବଳତା ଅଛି ତାହାକୁ ସେ ଜାଣନ୍ତି। କେବଳ ଗୋଟିଏ ମାତ୍ର ବିଷୟକୁ ଆପଣଙ୍କ କରିବାକୁ ଅଛି ତାଙ୍କୁ ବିଶ୍ୱାସ କରନ୍ତୁ। ତତ୍ପରେ ସେ ଆପଣଙ୍କୁ ଗୋଟିଏ ପ୍ରକାର ସାଧନ ରୂପେ ପୁଣି ମୋତେ ଅନ୍ୟ ଏକ ସାଧନ ରୂପେ ବ୍ୟବହାର କରିବେ। ଯୀଶୁ ଜନ 14:7 ପଦରେ ପୁଣି କହିଛନ୍ତି, ଯେ ମୋ ଠାରେ ବିଶ୍ୱାସ କରେ ମୁଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ। ପୁଣି ତାହା ତ ଉତ୍ପନ୍ନ କରୁଥିବା ଏକ ପାତ୍ର ଅଟେ। ପୁଣି ଆପଣମାନେ ସେପରି ଧରଣର ପାତ୍ରଟିଏ ଯେ କିପରି ହୋଇପାରନ୍ତି ସେ ବିଷୟରେ ଆସନ୍ତାକାଲି ରାତିରେ ଆମେ ଉପଦେଶ ଦେବାକୁ ଯାଉଛୁ। ଅର୍ଥାତ୍ ଈଶ୍ୱର ସେହି ପବିତ୍ର ଆତ୍ମା ଆପଣଙ୍କ ଦ୍ୱାରା କାର୍ଯ୍ୟ କରନ୍ତି। ପୁଣି ଏହିପରି ଭାବରେ ବୁଝନ୍ତୁ ଯେ ପରମେଶ୍ୱର ଥିଲେ ଆଉ ଅଗ୍ନିସ୍ତମ୍ଭ ମଧ୍ୟରେ ବିଦ୍ୟମାନ ଥିଲେ, ତତ୍ପରେ ସେ ଆପଣା ପୁତ୍ର ଯୀଶୁଖ୍ରୀଷ୍ଟ ମଧ୍ୟରେ ବାସ କରିଥିଲେ, ଆଉ ଯେତେବେଳେ ସେ ଆପଣା ମଣ୍ଡଳୀ ମଧ୍ୟରେ ବାସ କରନ୍ତି, ଏକଦା ସେ ପିତା ରୂପେ ଜଣାଶୁଣା ଥିଲେ, ତତ୍ପରେ ପୁତ୍ର ରୂପେ ସୁପରିଚିତ ହେଲେ, ବର୍ତ୍ତମାନ ପବିତ୍ର ଆତ୍ମା ରୂପରେ ପରିଚିତ ଅଟନ୍ତି। ଏହା ତ ପରମେଶ୍ୱର ଅଟନ୍ତି ଆଉ ଜଗତ ନିକଟରେ ସ୍ୱୟଂକୁ ପ୍ରକାଶ କରୁଅଛନ୍ତି। ମଣ୍ଡଳୀ ମଧ୍ୟକୁ ପ୍ରବେଶ କରି ତାକୁ ତାଙ୍କଠାରେ କେବଳ ଏକମାତ୍ର ପନ୍ଥା ଥିଲା, ଆଉ ମଣ୍ଡଳୀକୁ ପରିଷ୍କାର କରିବା ନିମନ୍ତେ ସର୍ବପ୍ରଥମେ ତାଙ୍କୁ ମୃତ୍ୟୁ ଭୋଗ କରିବାକୁ ପଡିଥିଲା, ଯେପରିକି ସେ ସ୍ୱୟଂକୁ ମଣ୍ଡଳୀ ଦ୍ୱାରା ପ୍ରକାଶିତ କରିପାରନ୍ତି। ତତ୍ପରେ ଜନ 15:15 ସେପରି କହିଥିଲେ, ମୁଁ ଦ୍ରାକ୍ଷଲତା ପୁଣି ତୁମମାନେ ଶାଖା, ବୁଝନ୍ତି ତ, ଆଉ କେବଳ ଶାଖା ଗୁଡାକ ହିଁ ଫଳ ଉତ୍ପନ୍ନ କରିପାରନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଏତେବେଳେ ଆମମାନେ କରିବା ପୂର୍ବରୁ ଆଜି ରାତିର ବିଷୟବସ୍ତୁ ପାଇଁ ଆମମାନେ ବିଚାର କରିବା ପୂର୍ବେ ମୁଁ ଆପଣମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଚାହେଁ ନାହିଁ, କାରଣ ସେହି ସ୍ଥାନରେ ଲୋକମାନଙ୍କୁ ଠିଆ ହୋଇ ରହିଥିବାର ମୁଁ ଦେଖେ। ପୁଣି ଅନ୍ୟ ଜଣେ ଆପଣଙ୍କ ସ୍ଥାନକୁ ଗ୍ରହଣ କରନ୍ତି, ପୁଣି କେହି ଅନ୍ୟ ଜଣେ ସେହି ସ୍ଥାନରେ ଆସି ବସି ପଡନ୍ତି। ଏହିପରି ଭାବରେ 300-400 ଅଧିକ ବ୍ୟକ୍ତି ଯେପରି ବସିପାରନ୍ତି ଏଥିପାଇଁ ଆମମାନେ ଅନୁମତି ପାଇବା ନିମନ୍ତେ ଚେଷ୍ଟା କରୁଅଛୁ। ମାତ୍ର ଏପରି ଅନୁମାନ କରାଯାଉଛି ଯେପରିକି ଏହି ସହରର ବ୍ୟବସ୍ଥାଟି ଆମମାନଙ୍କୁ ଅବହେଳା କରୁଛି, ଯେହେତୁ ମୋଟର ଯାନ ରଖିବା ନିମନ୍ତେ ଆମମାନଙ୍କ ନିକଟରେ ଯଥେଷ୍ଟ ସ୍ଥାନ ନାହିଁ। ହଁ, ଆମମାନେ ଇଣ୍ଡିଆନାପଲିସରୁ ଅନୁମତି ପତ୍ର ପାଇସାରିଥିଲୁ, ଆଉ ତାପରେ ସହରର ଆମମାନଙ୍କ ମୋଟର ଯାନ ସଂରକ୍ଷଣ କରିବା ସ୍ଥାନକୁ ନିହାତି ପକ୍ଷେ ପାଇବାକୁ ହିଁ ଅଛି। ଓହୋ, ଆମମାନେ ଆପଣ ସଦସ୍ୟଙ୍କୁ ଏହି ସ୍ଥାନରେ 4 ଜଣଙ୍କୁ ରଖିଥାଉ, ସେତେବେଳେ ଆମମାନଙ୍କ ମୋଟର ଯାନ ଗୁଡାକ ସୁରକ୍ଷିତ ରଖିବା ନିମନ୍ତେ ଯଥେଷ୍ଟ ସ୍ଥାନ ମିଳିନଥାଏ। ଆଉ ଏଠାରେ ବର୍ତ୍ତମାନ ଉପଲବ୍ଧ ଥିବା ସୁରକ୍ଷାର ସ୍ଥାନଟି ପ୍ରକୃତରେ ସହର ଅଂଶ ଅଟେ, ତେଣୁ ଆପଣମାନେ ବୁଝନ୍ତୁ ଆମମାନେ ଅଠୁ ଆମମାନଙ୍କର ଏଠାସ୍ଥିତ ଉପାସନାଳୟଟି ରାସ୍ତାର ସୀମାବର୍ତ୍ତୀ ସ୍ଥାନରୁ କେବଳ 1 ଫୁଟ ଦୂରରେ ଅଛି, ଆଉ ଏହା ପ୍ରକୃତ ରାଜପଥ ଉପରେ ଅବସ୍ଥିତ ପୁଣି ସେଠାରେ ନିର୍ମାଣ କରିବା ଉଦ୍ଦେଶ୍ୟ ତାହା ହିଁ ଅଟେ। ଅବଶ୍ୟ ଏହି ସ୍ଥାନରେ ଆପଣମାନଙ୍କ ମଧ୍ୟରୁ ଉପସ୍ଥିତ ଥିବା କେତେକ ଯୁବକ ଶ୍ରେଣୀ ବ୍ୟକ୍ତି ଏହାକୁ ଆଦୌ ବୁଝିପାରିବେ ନାହିଁ, ତଥାପି ପୂର୍ବେ ଏହା ଏକ ପୋଖରୀ ଥିଲା। ପୁଣି ମୋର ମନେ ଅଛି, ମୁଁ ଯେତେବେଳେ ଛୋଟ ବାଳକଟେ ଥିଲି ସେହି ସମୟରେ ଏହି ସ୍ଥାନକୁ ମୁଁ ଆସୁଥିଲି। ପୁଣି ଏହାର ଚତୁର୍ଦ୍ଦିଗସ୍ତ ସ୍ଥାନରେ ମୁଁ ଘୋରାଫେରା କରୁଥିଲି, ପୁଣି ଏଠାରେ ଆସି ସେହି ପୋଖରୀ ଧାରରେ ମୁଁ ମଧ୍ୟ ବୁଲୁଥିଲି। ଆଉ ପୋଖରୀର ଚାରିପାଖରେ ଗୋଟିଏ ସୁନ୍ଦର ରାସ୍ତା ମଧ୍ୟ ଥିଲା। ପୁଣି ଏହି ଜମି ଖଣ୍ଡିକୁ ମୁଁ କିଣିଥିଲି, ଆଉ ଏହି ଭବନଟି ଠିକ ଯେଉଁ ସ୍ଥାନରେ ବର୍ତ୍ତମାନ ଅବସ୍ଥିତ ଠିକ ସେହି ସ୍ଥାନରେ ମୁଁ ପ୍ରାର୍ଥନା କରୁଥିଲି। ଆଉ ପ୍ରାୟ 30-32 ବର୍ଷ ପୂର୍ବେ ଏହି ଜମିଟିକୁ କ୍ରୟ କରିବା ନିମନ୍ତେ ପରମେଶ୍ୱର ମୋତେ ନିର୍ଦ୍ଦେଶ ଦେଇଥିଲେ, ତାହା ଯେ ସେପରି ଏକ ବିଷୟ ଏହା ମୁଁ ବିଚାର କରେ। ପୁଣି ସେପରି ଧରଣର ଏକ ପ୍ରକାଣ୍ଡ ଗର୍ତ୍ତ ମଧ୍ୟରେ ପୁଣି ମୋର ମୁଣ୍ଡ ଲୁଚି ପଡୁଥିବା ସରକଣ୍ଡ ନଳ ମଧ୍ୟରେ ପଡି ରହିଥିବା ସେପରି ଏକ ଜମିକୁ ମୁଁ ସେହି ସମୟରେ $160 ବିନିମୟରେ କିଣିଥିଲି। ଏହି କୋଣର ସ୍ଥାନଟି ଠିକ ଏହି କୋଣରେ ମୁଁ ତାହାକୁ କିଣିଥିଲି, ଆଉ ଏହି ସ୍ଥାନରେ ମୁଁ ଗୀର୍ଜାଘରଟିଏ ନିର୍ମାଣ କରିଥିଲି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ କରିବାକୁ ଚାହେଁ, ଯଦି ଏହାକୁ ଏକ ବିଷୟବସ୍ତୁ ରୂପେ ପରିଚିତ କରାଇ ପାରନ୍ତି, ସେଗୁଡ଼ିକ ମଧ୍ୟରୁ କିଛିଟା ବିଷୟ ନିମନ୍ତେ ମୁଁ ସେପରି କିଛି ଲେଖି ରଖିଅଛି। ଆଜି ରାତିରେ ମଣ୍ଡଳୀକୁ ଅନ୍ୟର ପ୍ରଭାବ ଏହି ବିଷୟ ଉପରେ ପ୍ରଚାର କରି କହିବାକୁ ଚାହିଁବି, ଆଉ ଏଥିପୂର୍ବେ କି ଆମମାନେ ପ୍ରଚାର କରୁ କିମ୍ବା ବଚନ ପାଠ କରୁ, ଆସନ୍ତୁ ବଚନର ଲେଖକଙ୍କ ନିକଟରେ ନିଜ ନିଜର ମସ୍ତକକୁ ଅବନତ କରୁ, ପୁଣି ତାଙ୍କ ସହିତ କଥାବାର୍ତ୍ତା କରୁ। ପୁଣି ଆମମାନଙ୍କର ମସ୍ତକକୁ ଅବନତ କରି ଆଉ ହୃଦୟକୁ ସମର୍ପଣ କରି ରଖିଥିବା ଅବସରରେ ତାଙ୍କ ପବିତ୍ର ଉପସ୍ଥିତିରେ ସେପରି ରଖିତ ଅବସ୍ଥାରେ ମୁଁ ଚିନ୍ତା କରିଥାଏ, ଯଦି କେତେକ ବ୍ୟକ୍ତି ଏଠାରେ ସେପରି ଉପସ୍ଥିତ ଥାନ୍ତି, ସେମାନଙ୍କ ହୃଦୟରେ ଆନ୍ଦୋଳିତ କରୁଥିବା କୌଣସି ପ୍ରାର୍ଥନା ବିଷୟବସ୍ତୁକୁ ଆଜି ରାତି ଯଦି କରିବାକୁ ଚାହୁଁଥାନ୍ତି, ତେବେ ସେମାନେ ନିଜ ନିଜ ହାତକୁ କେବଳ ଉପରକୁ ଉଠାଇ ପାରନ୍ତି, ପ୍ରଭୁଙ୍କ ଉପସ୍ଥିତିରେ ନିଜ ହାତକୁ କେବଳ ଉଠାଇ ପାରନ୍ତି, ନିଜ ବ୍ୟକ୍ତିଗତ ପ୍ରାର୍ଥନା ଏପରି କହିବେ, ହେ ପ୍ରଭୁ ଯୀଶୁ, ମୋର ଆବଶ୍ୟକ ଅଛି, ଆଜି ରାତିରେ ମୋ ସହିତ ଆଳାପ କରନ୍ତୁ, ମୋତେ ଆରୋଗ୍ୟତା ପ୍ରଦାନ କରନ୍ତୁ, ମୋର ଆର୍ଥିକ ଆବଶ୍ୟକତା ଗୁଡ଼ିକୁ ପୂରା କରନ୍ତୁ, ମୋତେ ଅନ୍ୟାନ୍ୟ ଯାହା କିଛି ଆବଶ୍ୟକ ରହିଛି ନା କାହିଁକି ସେସବୁ ଦାନ କରନ୍ତୁ। ସେ ତ ଆମ୍ଭମାନଙ୍କର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପ୍ରଦାନ କରନ୍ତି। ପ୍ରାୟ 90% ଲୋକ ଏପରି ଅଛନ୍ତି। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆହେ ଆମ୍ଭମାନଙ୍କର ସ୍ୱର୍ଗବାସୀ ପିତା, ଆମେମାନେ ଆପଣଙ୍କ ନିକଟକୁ ଆସୁଅଛୁ। ପୁଣି ମୂର୍ତ୍ତିକାରେ ଗଢା ଏହି ଯେଉଁ ଛୋଟ ତମ୍ବୁରେ ଆମେ ବାସ କରିଥାଉ, ଆଉ ଏହି ଛୋଟ ନୌକାଟି ଯାହାକି ଜୀବନର ଶାନ୍ତ ତରଙ୍ଗ ମଧ୍ୟରେ ଯେତେବେଳେ ଭାସୁଅଛି, ବିଶ୍ୱାସ ସହିତ ଆମମାନେ ମଙ୍ଗଳ ବୁଧ ଶୁକ୍ର ଗ୍ରହର ଉର୍ଦ୍ଧ୍ୱରେ ଉପସ୍ଥାପନ କରୁଅଛୁ, ଚନ୍ଦ୍ର ପୁଣି ତାରାଗଣ ଆଉ ମିଲ୍କି ପଥର ଉର୍ଦ୍ଧ୍ୱରେ ରହି ବାସ କରୁଅଛୁ, ଆଉ ବିଶ୍ୱାସ ସହିତ ପିତାଙ୍କ ସିଂହାସନ ନିକଟକୁ ଯେତେବେଳେ ଉପସ୍ଥିତ ହେଉଛୁ, ସେହି ସ୍ଥାନରେ ତାଙ୍କର କଣ୍ଟାବିଦ୍ଧ ହସ୍ତଦ୍ୱୟକୁ ପୁଣି ପାଦଦ୍ୱୟକୁ ଅବସ୍ଥିତ ଥିବା ଦେଖୁଅଛୁ, ପୁଣି ତାଙ୍କ ସିଂହାସନ ଚତୁର୍ପାଶ୍ୱରେ ଧେଇ ରହିଥିବା ସୁବର୍ଣ୍ଣ ମଣ୍ଡିତ ବେଦି ଉପରେ ଆମମାନେ ନିଜ ନିଜର ନୈବେଦ୍ୟ ଗୁଡାକ ଯେତେବେଳେ ରଖି ଦେଇଥାଉ, ଏତେବେଳେ ସେହି ବାହିତ ରକ୍ତ ମଧ୍ୟସ୍ଥ କାର୍ଯ୍ୟକୁ ଯେପରି କରିପାରନ୍ତି, ଆମ ଯୀଶୁଙ୍କ ନିମନ୍ତେ ଆପଣଙ୍କ ନିମନ୍ତେ ଧନ୍ୟବାଦ ଅଟୁ। ପୁଣି ଆମମାନେ ଯାହା କିଛି ବିଷୟ ନିବେଦନ କରିବାକୁ ଯାଉଛୁ, ସେହି ସବୁକୁ ଯିଏ ଆମମାନଙ୍କ ବିଶ୍ୱାସ ଦ୍ୱାରା ସମ୍ଭବ କରିଛନ୍ତି, ଆପଣ ତ ସକଳ ହସ୍ତକୁ ଦେଖିଥିଲେ, ପୁଣି ପ୍ରଜା ବର୍ଗଙ୍କ ଅନ୍ତରାତ୍ମାରେ ଯେ କିପରି ଧରଣର ଚିନ୍ତାଧାରା ଆଘାତ ପ୍ରଦାନ କରୁଛି ତାହାକୁ ଆପଣ ବୁଝିଥିଲେ। ପୁଣି ଈଶ୍ୱରଙ୍କ ସୁବର୍ଣ୍ଣ ଖଚିତ ସେ ବିଶାଳ ବେଦୀ ଉପରେ ମୁଁ ମଧ୍ୟ ନିଜ ବଳିଦାନକୁ ଅର୍ପଣ ସହିତ ହେ ପ୍ରଭୁ ପ୍ରଦାନ କରୁଅଛି, ଯାହା ଉପରେ ସୁଗନ୍ଧିର ଧୂପ ପ୍ରତିଦିନ ଜଳାଯାଇଥାଏ। ଆପଣ ସେମାନଙ୍କ ସକଳ ପ୍ରାର୍ଥନାକୁ ଶୁଣିବେ। ହେ ପିତା, ମୁଁ ଆପଣଙ୍କ ନିକଟରେ ଏତିକି ପ୍ରାର୍ଥନା କରିବି, ସେମାନଙ୍କ ହୃଦୟର ସକଳ ଅଭିଳାଷକୁ ପୂରା କରିଦିଅନ୍ତୁ। ତେଣୁ ବର୍ତ୍ତମାନ ହେ ପ୍ରଭୁ, ଆମେ ଯେହେତୁ ସମ୍ବେତ ହୋଇଅଛୁ, ହେ ପିତା, ଏଇ ତିନୋଟି ଉପାସ ନିମିତ୍ତ ଯେତେ ସମର୍ପିତ ହୋଇଛୁ, ଆଜିର ରାତିରେ ଏଇ ଗରମ ଲାଗୁଥିବା ଭବନଟିର ମଧ୍ୟରେ ଆପଣଙ୍କ ନିକଟବର୍ତ୍ତୀ ହୋଇ ଚାଲିବା ନିମିତ୍ତ ସଂକଳ୍ପ କୌଣ ଉଦ୍ଦେଶ୍ୟକୁ ନେଇ ଆମମାନେ ସମେତ ହୋଇନାହୁଁ। ଏ ଜାଣିଥିବା କାରଣ ଯେ କଣ କରିବାକୁ ଅଛି, ହେ ପ୍ରଭୁ କଣ କରିବାକୁ ଅଛି, ଯେହେତୁ ବାପା ଯେପରି କହିଥିଲେ ଯେଉଁମାନେ ପ୍ରଭୁଙ୍କ ନିର୍ଭର ରଖିବେ ସେମାନେ ନୂତନ ବଳ ପାଇବେ, ସେମାନେ ଇଗଲର ପକ୍ଷରେ ଆରୋହ କରି ଉଡ଼ିବେ, ସେମାନେ ଦୌଡ଼ିବେ ମାତ୍ର ଭୀତ ହେବେ ନାହିଁ, ସେମାନେ ଗମନ କରିବେ କିନ୍ତୁ ଥକିବେ ନାହିଁ। ହେ ପ୍ରଭୁ, ଆମମାନେ ଭିକ୍ଷା କଲା ଉତ୍ତରେ କିପରି ଭାବ ଯେ ଅପେକ୍ଷା କରାଯାଏ ତାହା ଆମମାନଙ୍କୁ ଶିକ୍ଷା ଦିଅନ୍ତୁ। ପୁଣି ଆପଣ ଯେ ସବଳ କରିସାରି ଅଛନ୍ତି ତାହାକୁ ବୁଝିବା ନିମନ୍ତେ ବିଶ୍ୱାସ କରିବାକୁ ଦାନ କଲା ପରେ ପୁଣି ନିଜର ସୁଯୋଗ୍ୟ ସମୟରେ ଆପଣ ସୁବର୍ଣ୍ଣମୟ ଶ୍ରୀର ମାଧ୍ୟମରେ ନିଜ ଉତ୍ତରକୁ ପ୍ରଦାନ କଲା ପରେ ଆମମାନଙ୍କ ପ୍ରତି ଅନୁଗ୍ରହ କରନ୍ତୁ। ସ୍ୱର୍ଗର ନିବାସ ସ୍ଥାନରୁ ଆମମାନଙ୍କ ହୃଦୟ ମଧ୍ୟକୁ ତାହାକୁ ପ୍ରେରଣ କରନ୍ତୁ। ପୁଣି ଯେହେତୁ ଆମେ ବିଶ୍ୱାସ କରୁଅଛୁ, ତେଣୁ ଆମେ ଯାହା କିଛି ବିଷୟ ନିବେଦନ କରୁଛୁ ତାହାକୁ ଆମେ ଅବଶ୍ୟ ପ୍ରାପ୍ତ ହେବୁ। ଆମମାନଙ୍କ କର୍ଣ୍ଣକୁ ଶୁଣିବା ନିମନ୍ତେ ପୁଣି ଆମମାନଙ୍କ ହୃଦୟକୁ ଗ୍ରହଣ କରିବା ନିମନ୍ତେ ଆଜି ରାତ୍ରି କାଳରେ ସେଗୁଡ଼ାକ ପବିତ୍ର କରନ୍ତୁ। ପୁଣି ଉପାସନା ସଭା ଯେତେବେଳେ ଶେଷ ହୁଏ, ଇମାୟୁ ନଗରରୁ ଯେଉଁମାନେ ଫେରୁଥିଲେ ସେମାନଙ୍କ ପରି ଆମେ ଯେପରି କହିପାରୁ, ସେ ପଥ ମଧ୍ୟରେ ଆମମାନଙ୍କ ସହ ଯେତେବେଳେ କଥାବାର୍ତ୍ତା କରୁଥିଲେ ଆମମାନଙ୍କ ହୃଦୟ ସେତେବେଳେ ଉତ୍ତପ୍ତ ହେଉନଥିଲା କି? ଯେହେତୁ ଯୀଶୁଙ୍କ ନାମରେ ଆମେ ଏହାକୁ ନିବେଦନ କରୁଅଛୁ, ଆମେନ୍। ଯିଶାୟାଙ୍କ ପୁସ୍ତକରେ ଲିଖିତ ଥିବା ଧର୍ମଶାସ୍ତ୍ର ସେହି ଅଂଶର ଏକ ଭାଗକୁ ଆଜି ରାତିରେ ମୁଁ ପାଠ କରିବାକୁ ଚାହିଁବି। ପୁଣି ଆପଣମାନଙ୍କ ପାଖରେ ଯଦି ଖଣ୍ଡେ କାଗଜ ଥାଏ ସେଥିରେ ନିଶ୍ଚିତ ହୋଇଯାଆନ୍ତୁ। ମୁଁ ଆପଣମାନେ ନିମନ୍ତେ ଇଚ୍ଛା କରେ, ମୁଁ ସେହି ସ୍ଥାନ ଏହି ସ୍ଥାନରେ ଗୋଟିଏ ରେଖାଚିତ୍ର ଲଗାଇବାକୁ ଚାହୁଁଛି। ପୁଣି ଏହି ସ୍ଥାନରେ ଗୋଟିଏ ରେଖାଚିତ୍ରକୁ ଲଗାଇବାକୁ କିମ୍ବା ଏକ ବିଷୟର ନକ୍ସାକୁ ଅଙ୍କନ କରିବାକୁ ମୁଁ ଏଠାରେ କଳାପଦାଟି ରଖିବାକୁ ଯାଉଛି। ଆଉ ଆପଣ ଯଦି ପାଇଥାନ୍ତି ତେବେ ଆପଣମାନେ ତାହାକୁ ଆଙ୍କି ପାରନ୍ତି, କାରଣ ଘରକୁ ଫେରିଯିବା ଉତ୍ତାରେ ଆପଣମାନେ ତାହାକୁ ଯେପରି ଅଧ୍ୟୟନ କରିପାରନ୍ତି। ଆଜି ରାତି ପାଇଁ ଏକ ବିଷୟବସ୍ତୁକୁ ଉପଲବ୍ଧ କରିବା ଅଭିପ୍ରାୟରେ ମୁଁ ଯିଶାୟ ଷଷ୍ଠ ଅଧ୍ୟାୟର କିଛି ପଦକୁ ପାଠ କରିବାକୁ ଚାହେଁ। ଉଷିଓ ରାଜା ମୃତ୍ୟୁ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ରଖିଲି। ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ, ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା। ପ୍ରତ୍ୟେକ ଦୁଇ ପକ୍ଷରେ ଆପଣ ଆପଣ ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ସେମାନେ ଉଡ଼ିଲେ। ଆଉ ସେମାନେ ପରସ୍ପରକୁ ଡାକି ଏପରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଧର୍ମମୟ ଧର୍ମମୟ ଧର୍ମମୟ, ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ। ଯେତେବେଳେ ଘୋଷଣାକାରୀର ରବରେ ଦ୍ୱାରର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ଗୃହ ଧୂମରେ ପରିପୂର୍ଣ୍ଣ ହେଲା, ତେବେ ମୁଁ କହିଲି, ହାଏ ହାଏ, ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଉଷ୍ଠାଦର ମନୁଷ୍ୟ। ଯେହେତୁ ମୁଁ ଅଶୁଚି ଉଷ୍ଠାଦର ବିଶିଷ୍ଟ ମନୁଷ୍ୟଙ୍କ ମଧ୍ୟରେ ବାସ କରୁଅଛି, ତଥାପି ମୋର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି। ଏଥି ଉତ୍ତରେ ସେହି ସରାଫଗର ମଧ୍ୟରୁ ଏକ ଜଣ ମୋ ନିକଟରୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା। ସେ ଯଜ୍ଞବେଦୀରୁ ଚିମୁଟା ଦ୍ୱାରା ତାହା ନେଇଥିଲେ। ପୁଣି ସେ ତଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, ଦେଖ ଦେଖ, ଏହା ତୁମ ଉଷ୍ଠାଧରକୁ ସ୍ପର୍ଶ କରିଅଛି, ଏଣୁ ତୁମର ଅପରାଧ ଦୂରୀକୃତ ହେଲା ଓ ତୁମର ପାପ ମୋଚନ ହେଲା। ଏଥି ଉତ୍ତରେ ମୁଁ ପ୍ରଭୁଙ୍କ ରବକୁ ଏପରି କହୁଥିବାର ଶୁଣିଲି, ମୁଁ କାହାକୁ ପଠାଇବି ଓ କିଏ ଆମମାନଙ୍କ ପାଇଁ ଯିବ? ତେବେ ମୁଁ କହିଲି, ମୁଁ ଅଛି, ମୋତେ ପଠାଅ। ଏହି ବିଷୟବସ୍ତୁଟିର ଉପରେ ଆମେ ଯେତେବେଳେ ବିଚାର କରିଥାଉ, ଏହା ସୁନିଶ୍ଚିତ ରୂପେ ଏକ ସ୍ୱୀକୃତି ପ୍ରଦାନ କରିବା ବିଷୟ ଅଟେ। ଯିଶାୟାଙ୍କର ଏହି ଦର୍ଶନ ପରେ ଅଧ୍ୟୟନ କରୁଥିବା ସମୟରେ ଏହା ଆମ ନିମନ୍ତେ କି ପ୍ରକାର ପରିଚିତ କରେ। ଏହା ତ ଏପରି ଏକ ବିଷୟ ଅଟେ। ମୁଁ ସବୁବେଳେ ଯିଶାଙ୍କୁ ପସନ୍ଦ କରି ଆସିଅଛି। ସେ ତ ପ୍ରମୁଖ ଭାବାଦୀ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଯିଶାଇୟ ସମ୍ପୂର୍ଣ୍ଣ ବାଇବଲକୁ ଲେଖିଥିଲେ। ବାଇବଲ ମଧ୍ୟରେ ସର୍ବମୋଟ 66 ପୁସ୍ତକ ଅଛି। ପୁଣି ଯିଶାଇୟ 66 ଅଧ୍ୟାୟ ସମ୍ବଳିତ ଏକ ପୁସ୍ତକକୁ ଲେଖିଥିଲେ। ସେ ସୃଷ୍ଟିର ବିବରଣୀରୁ ଆରମ୍ଭ କରିଥିଲେ ଆଉ ପୁସ୍ତକର ମଧ୍ୟଭାଗରେ ସେ ନୂତନ ନିୟମକୁ ଆଣି ପରିଚିତ କରାଇଥିଲେ। ପୁଣି ଜହନ ବାପ୍ତିଜୀକୁ ସୁଦ୍ଧା ପରିଚିତ କରିଥିଲେ। ତତ୍ପର 56 ଆଉ 60 ପର୍ବରେ ସେ ମହାନ ଏକ ସହସ୍ର ବର୍ଷ ରାଜତ୍ୱର ବିଷୟକୁ ନେଇ ଶେଷ କରିଥିଲେ। ଆଦି ପୁସ୍ତକରୁ ଆରମ୍ଭ କରି ନୂତନ ନିୟମ ପ୍ରବେଶ କରି ପ୍ରକାଶିତ ବାକ୍ୟ ତାହାକୁ ଶେଷ କରିଥିଲେ। ଯିଶାଇୟ ସେ ଜଣେ ଅତି ମହାନ ବ୍ୟକ୍ତି ଥିଲେ। ପରିଶେଷରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇ ଜଣେ ସ୍ୱଧର୍ମମତ ସ୍ୱୀକାରକାରୀର ମୃତ୍ୟୁକୁ ବରଣ କରିଥିଲେ। ବାଇବଲ ମଧ୍ୟରେ ଆତ୍ମାରେ ଭରପୁର ଥିବା ପ୍ରତ୍ୟେକ ବ୍ୟକ୍ତି ସେମାନେ ମୃତ୍ୟୁବରଣ କରିଥିଲେ କିମ୍ବା ଶାସନ କରୁଥିବା ସରକାରଙ୍କ ଦ୍ୱାରା ତାଡ ଲାଭ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେଉଁମାନଙ୍କ ବିଷୟରେ ଆପଣମାନେ ବିଚାର କରିପାରନ୍ତି ସେ ସମସ୍ତେ ସେପରି ତାଡ଼ା ଭୋଗ କରିଥିଲେ। ମୂଷା, ଏବ୍ରିୟ ସନ୍ତାନଗଣ, ଦାନିଏଲ, ପୁଣି ଯିଶାଇୟ ଇତ୍ୟାଦି ଇତ୍ୟାଦି। ଯିଶାଇୟ ସେ କରତ ଦ୍ୱାରା ଦୁଇ ଖଣ୍ଡ କରି ଚିରା ଯାଇଥିଲେ। କାଳକ୍ରମେ ବାପ୍ତିଜକ ଜୋହନ ପୁଣି ପ୍ରତ୍ୟେକ ପ୍ରେରିତ ସେହିପରି ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏପରିକି ପ୍ରଭୁ ଯୀଶୁ ମଧ୍ୟ ସ୍ୱୟଂ ତାହା ଭୋଗିଥିଲେ। ସମସ୍ତେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ କିମ୍ବା ରାଜକୀୟ ସରକାରଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ। ପୁଣି ଯେପରି ଭାବରେ ଘଟଣା ଗୁଡିକ ଯେତେବେଳେ ଘଟି ଚାଲିଅଛି, ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ସେମାନଙ୍କ ସାକ୍ଷ୍ୟର ସହିତ ଅଧିକ କିଛି ସାକ୍ଷୀ ମିଳିତ ହେବାକୁ ଯାଉଛନ୍ତି, ବୁଝନ୍ତି ତ। ପୁଣି ଆମମାନେ ସମ୍ବେତ ରୂପେ ବିଚାର କରିବାକୁ ଯେପରି କିଛି ସମୟ ଯଦି ପ୍ରକୃତରେ ଆଉ ଥାଏ, ତେବେ ଏହା ବର୍ତ୍ତମାନ ଉପସ୍ଥିତ। ରୋମରେ ଯେଉଁ ଉପାସନ ସଭାଟି ବର୍ତ୍ତମାନ ହେଉଛି, ସେ କଥାକୁ ଆପଣମାନେ ସମସ୍ତେ ତ ଜାଣନ୍ତି, ଏପରି ମୋର ଧାରଣା। ଆଉ ସେମାନେ ସେହି ସ୍ଥାନରେ ଏକ ମହାନ ସମୟକୁ ଲାଭ କରୁଛନ୍ତି ଆଉ ସେମାନେ ଏକ ଉଦ୍ଦୀପନାର ବିଷୟକୁ ଆରମ୍ଭ ଯାଉଛନ୍ତି। ପୁଣି ଏହା ନିଶ୍ଚିତ ରୂପେ ଯେ ବିଶ୍ୱଭରର ଉଦ୍ଦୀପନା କାର୍ଯ୍ୟ ଅଟେ, ଏପରି ମୁଁ ବିଶ୍ୱାସ କରେ। ଏହି ବିଷୟବସ୍ତୁ ପରକୁ ଫେରି ଆସିବା, ଆମମାନେ ଏହି ବିଷୟକୁ ସପ୍ତ ମୋହର ନାମକ ପାଠ୍ୟ ପୁସ୍ତକରେ ଅଧ୍ୟୟନ କରିବା। ପ୍ରଭାବିତ ଏହି ବିଷୟ ଉପରକୁ ବର୍ତ୍ତମାନ ଫେରି ଆସିବା। ରାଜା ଉସିୟ ସେ ଜଣେ ମେଷପାଳକ ଥିଲେ ଆଉ ସେ ମରୁଭୂମି ଅଞ୍ଚଳରେ ବାସ କରିବା ପାଇଁ ଓ ସୁନସାନ ସ୍ଥାନରେ ରହିବା ପାଇଁ ପସନ୍ଦ କରୁଥିଲେ ଏବଂ ସେହିପରି ଅଞ୍ଚଳରେ ସେ ଲାଳିତ ପାଳିତ ହୋଇଥିଲେ। ସେ ଯିଶାଇୟଙ୍କ ଭବିଷ୍ୟତ ବାଣୀ ପ୍ରଚାର କରିବା ସମୟରେ ରାଜନୀତି କରୁଥିଲେ। ଯିଶାଇୟ ସେ ଜଣେ ପ୍ରମୁଖ ଭାବାଦୀଙ୍କଠାରୁ ଶିକ୍ଷା ଲାଭ କରିଥିଲେ। ମୋର ଏପରି ବିଶ୍ୱାସ ଯେ ସେହି ଭାବାଦୀ ଜଣକ ଜିଖରିୟ ଥିଲେ, ଯିଏକି ଯାହାଙ୍କ ଠାରୁ ଯିଶାଇୟ ଶିକ୍ଷା ଲାଭ କରୁଥିଲେ। ପୁଣି ଯିଶାଇୟ ଯେତେବେଳେ ଦୃଶ୍ୟମାନଙ୍କୁ ଆସିଥିଲେ, ସେତେବେଳେ ସେ ଜଣେ ପ୍ରକୃତ ଭାବାଦୀ ଥିଲେ ଆଉ ଯିଶାଇୟ ଆହୁତ ହୋଇଥିଲେ। ପୁଣି ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ଭାବାଦୀଗଣ ସେମାନେ ତ ମନୁଷ୍ୟ ଦ୍ୱାରା ଆଦୌ ପ୍ରସ୍ତୁତ କରାଯାଇ ନାହାନ୍ତି, ଭାବାଦୀଗଣ ପ୍ରକୃତରେ ଜନ୍ମରୁ ଭାବାଦୀ ଅଟନ୍ତି। ପୁଣି ମଣ୍ଡଳୀ ମଧ୍ୟରେ ଭାବାଣୀ କହିବାର ଏକ ବରଦାନ ରହିଛି, ଯଦ୍ୱାରା ଲୋକମାନେ ଭାବାଣୀ ପ୍ରଦାନ କରିଥାନ୍ତି। ଖ୍ରୀଷ୍ଟଙ୍କ ଶରୀରର ଅନେକ ସଦସ୍ୟ ତାହାକୁ କରିପାରନ୍ତି, ତାହା ତ ପ୍ରେରଣାର ଅଧୀନସ୍ଥ ଅଟେ। ତଥାପି ପରମେଶ୍ୱରଙ୍କ ଦ୍ୱାରା ଜନୈକ ଭାବବାଦୀ ମଣ୍ଡଳୀ ମଧ୍ୟରେ ଅବସ୍ଥାପିତ ହୋଇଥାନ୍ତି, ଭାବବାଣୀ କରି କହିବାର ବରଦାନ ସହିତ ପୂର୍ବ ନିରୂପିତ ହୋଇ ରହିଥାନ୍ତି, କିମ୍ବା ଭାବବାଣୀ କରିବା ନୁହେଁ ମାତ୍ର ଭାବବାଣୀ ବରଦାନକୁ ଲାଭ କରି ସେପରି ନିରୂପିତ ହୋଇଥାନ୍ତି। ପୁଣି ଏ ଯୁବକ ବ୍ୟକ୍ତି ଜଣକ ଯେ ସିଂହାସନ ଅଧିକାରୀ ହୋଇପାରିଥିଲେ, ଏହାକୁ ଆମେ ଲକ୍ଷ୍ୟ କଲୁ। ଧର୍ମଶାସ୍ତ୍ରରୁ କେତେକ ପଦପର୍ବକୁ ଆପଣମାନେ ଯଦି ଲେଖିଦେବା ପାଇଁ ଚାହାନ୍ତି, ତେବେ ତାହା ତୃତୀୟ ବଂଶାବଳୀର 26 ଅଧ୍ୟାୟ ଅଟେ। ଆପଣମାନେ ସେହି ସ୍ଥାନରେ ପାଠ କରିପାରନ୍ତି ଯେ ଉସିୟ ଆପଣା ପିତା ଅମାଜଙ୍କ ମୃତ୍ୟୁ ଉତ୍ତରେ, ସେ ମୃତ୍ୟୁଭୋଗ କଲା ଉତ୍ତରେ ସେ ତାଙ୍କର ସିଂହାସନର ଅଧିକାରୀ ଥିଲେ। ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ପୁଣି ଧର୍ମ ସହିତ ରାଜକାର୍ଯ୍ୟ ଚଳାଇଥିଲେ, ମାତ୍ର ପରବର୍ତ୍ତୀ ଦିନ ମାନଙ୍କରେ ସେ ପ୍ରଭୁଙ୍କ ଠାରୁ ଦୂରେଇ ଯାଇଥିଲେ ଆଉ ନିଜ ପ୍ରଜାମାନଙ୍କ ଦ୍ୱାରା ହତ ହୋଇଥିଲେ। ଉସିୟ ତାଙ୍କ ସିଂହାସନକୁ ଅଧିକାର କରିଥିଲେ କିମ୍ବା ରାଜା ରୂପେ ଉସିୟ ତାଙ୍କର ଉତ୍ତରାଧିକାରୀ ହୋଇପାରିଥିଲେ ଆଉ 16 ବର୍ଷ ବୟସରେ ସେ ସିଂହାସନ ବସିଥିଲେ ଏବଂ ରାଜା ରୂପେ ଅଭିଷେକ କରାଯାଇଥିଲେ। ମାତ୍ର ଜଣେ ବାଳକ ଥିବା ଅବସ୍ଥାରେ ସେ ସେପରି ଅଭିଷିକ୍ତ ହୋଇଥିଲେ, ତଥାପି ରାଜା ହେବାର ଉତ୍ତରାଧିକାର ସ୍ତରରେ ସେ ଥିଲେ ଆଉ ସେ ଜଣେ ବାଳକବତୀ ଥିଲେ ସୁଦ୍ଧା ଆପଣ ରାଜକାର୍ଯ୍ୟକୁ ଖୁବ୍ ଭଲ ଭାବରେ ଚଳାଇଥିଲେ। ବାଇବଲ ଆମମାନଙ୍କୁ ଏପରି କହିଥାଏ ଯେ ତାଙ୍କର ପିତା ଜଣେ ଧର୍ମ ପ୍ରାଣ ବ୍ୟକ୍ତି ଥିଲେ, ପୁଣି ସେ ଜଣେ ଧର୍ମ ପ୍ରାଣ ମାତାଙ୍କ ସୁଦ୍ଧା ଲାଭ କରିଥିଲେ। ପୁଣି ସେପରି ପ୍ରଭାବର ଅଧୀନରେ ଥାଇ ଜଣେ ଧର୍ମ ପ୍ରାଣ ବାଳକଟିଏ ହେବା ବ୍ୟତୀତ ସେ ଅନ୍ୟ କୌଣସି ଆଶ୍ରମ ବିଶିଷ୍ଟ ବ୍ୟକ୍ତି ହୋଇପାରିନଥିଲେ, ଯେହେତୁ ପ୍ରତିଟି କ୍ଷେତ୍ରରେ ତାହି ତାଙ୍କ ଜୀବନରେ ସର୍ବଦା ପ୍ରଭାବ ପକାଇଥିଲା, ଅନ୍ୟ କିଛି ନୁହେଁ। ମୁଁ ଯେ କ'ଣ ବିଚାର କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ପ୍ରତ୍ୟେକଙ୍କର ନିଜ ନିଜର ଅନୁମାନ ଅଛି, ମାତ୍ର ଜଣଙ୍କର ଅନୁମାନ ସର୍ବଶ୍ରେଷ୍ଠ ଅଟେ। ପୁଣି ମୋର ବିଚାର ଅନୁସାରେ ସବୁଠାରୁ ମହାନ ରାଷ୍ଟ୍ରପତି ଯାହାଙ୍କୁ ଏହି ରାଷ୍ଟ୍ରରେ ଆମେ ଲାଭ କରିଥିଲୁ ସେହି ଜଣକ ଅବ୍ରାହମ ଲିଙ୍କନ ଥିଲେ। ପୁଣି ସେ ଜଣେ ଲୋକତନ୍ତ୍ରବାଦୀ ଥିଲେ ସେ ନିମନ୍ତେ ନୁହେଁ, ମାତ୍ର ସେ ଯେପରି ଜଣେ ବ୍ୟକ୍ତି ଥିଲେ ଠିକ ସେହିପରି ସେ ପ୍ରକୃତରେ ଜଣାଶୁଣା ଥିଲେ, କାରଣ ସେ ଜଣେ ଅତି ଧର୍ମ ପ୍ରାଣ ବ୍ୟକ୍ତି ଥିଲେ। ଆଉ ଈଶ୍ୱରଙ୍କୁ ସେବା କରିବା ନିମନ୍ତେ ସେ ତଦ୍ରୁପ ଲାଳିତପାଳିତ ହୋଇଥିଲେ। ପୁଣି ସେ ଏପରି କହିଥିଲେ ଯେ ମୋ ଜୀବନରେ ଯଦି ମୁଁ କୌଣସି ବିଷୟ ନିମନ୍ତେ ଅଧିକ ଧନ୍ୟବାଦ ଦେବା ପାଇଁ ଇଚ୍ଛା କରେ, ତେବେ ତାହା ତ ମୋର ମାଙ୍କ ନିମନ୍ତେ ଶ୍ରେୟସ୍କର ଅଟେ, ଯିଏକି ମୋତେ ପ୍ରାର୍ଥନା କରିବାକୁ ଶିଖାଇଥିଲେ। ପୁଣି ଯୀଶୁ ଯେ ମୋର ପରିତ୍ରାଣ କରିତା କରନ୍ତି ତାହାକୁ ସୁଦ୍ଧା ଶିଖାଇଥିଲେ। ଓହୋ, ଆପଣ ଯାହା କିଛି ଅଟନ୍ତି ନା କାହିଁକି, ତାହା ଆପଣଙ୍କ ପ୍ରଭାବ, ଆପଣଙ୍କ ପରିବାର ପ୍ରଭାବ ଅଟେ। ଆପଣମାନେ ନିଜ ନିଜର ସନ୍ତାନଗଣକୁ ଏକ ନିଶ୍ଚିତ ବାତାବରଣ ମଧ୍ୟରେ ବଢାଇଥାନ୍ତି। ପୁଣି 98% ଏହାକୁ ଉଚିତ ପଥରେ ଅଗ୍ରସର କରିବାର ସୁଯୋଗ ତଥାପି ପାଇଥାନ୍ତି ଯଦି ଆପଣ ସେମାନଙ୍କୁ ଏକ ଭ୍ରାନ୍ତ ପଥରେ ଚଳାଇ ନିଅନ୍ତି ନା କାହିଁକି। ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ, ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ। ସୁପଥରେ ବଢାଇବାକୁ ଯତ୍ନଶୀଳ ହୁଅନ୍ତୁ, ସୁକର୍ମ କରିବା ବିଷୟକୁ ଆପଣ ସନ୍ତାନଗଣଙ୍କୁ ଶିକ୍ଷା ଦିଅନ୍ତୁ। ଯଦ୍ୟପି ସେମାନେ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି, ତଥାପି ସେମାନଙ୍କୁ ଭଦ୍ର ହେବାକୁ, ସତ୍ୟବାଦୀ ହେବାକୁ, ପୁଣି ସୁଗୁଣ ସମ୍ପନ୍ନ ହେବାକୁ ଶିକ୍ଷା ଦିଅନ୍ତୁ। ପୁଣି ବହୁଧା ଏପରି ଦେଖାଯାଇଥାଏ ଯେ ସନ୍ତାନଗଣ ଏକ ଆଡ଼କୁ ନକଲ କରିବାକୁ ଖୁବ୍ ଧୁରନ୍ଧର ଥାନ୍ତି, ଆଉ ନିଜର ବିଦ୍ୟାଳୟର ମଧ୍ୟ ଦେଇ ଆପଣା ମାର୍ଗକୁ ସୁନିୟନ୍ତ୍ରିତ କରିବା ନିମନ୍ତେ ଯତ୍ନ କରିଥାନ୍ତି। ତଥାପି ଆପଣମାନେ ତ ଜାଣନ୍ତି, ଆପଣମାନେ ନିଜରୁ ଏହାକୁ ଯଦି ଗ୍ରହଣ କରିନେବେ ତେବେ ବୁଝିବେ ବୋଲି ମୋର ବିଚାର। ତେବେ ଏହା ତ ସେପରି ଧରଣର ଏକ ବିଷୟ ହୋଇଥାଏ, ଅର୍ଥାତ୍ ଆପଣମାନେ ନିଜର ବ୍ୟକ୍ତିଗତ ଆଚାର ବ୍ୟବହାରକୁ ସ୍ୱୟଂ ପସନ୍ଦ କରିପାରନ୍ତି। ତୁମେ ଜାଣ, ଆସନ୍ତାକାଲି ତୁମେ ଏକ ପରୀକ୍ଷା ଦେବାକୁ ଯାଉଛ, ଆଉ ସାରା ତୀତସ୍ଥ ଭଳ ପରିବର୍ତ୍ତେ ଆପଣ ସକାଳେ ଉଠି ଡାକିବା ପରିବର୍ତ୍ତେ, ପୁଣି ମୁଁ ଯେ ଅମୁକ ଅମୁକ ଛାତ୍ର ପାଖରେ ବସିବି ଆଉ ସେ ଅତି ବୁଦ୍ଧିମାନ ଅଟେ, ପୁଣି ମୁଁ ତାଠାରୁ ଲେଖିନେବି, ସେସବୁ ପରିବର୍ତ୍ତେ ଜଳଖିଆ ମେଜ ଉପରେ ଯଦି ତମେ ଆସି ବସିଯାଅ ଆଉ ବାପା ପାଖରେ ଏପରି କୁହ, କୁହ ବାପା ମୋତେ କେବଳ ପ୍ରାର୍ଥନା ଆଜି ସ୍ମରଣ କର, ମୁଁ ରାସାୟନିକ ଶାସ୍ତ୍ର ପରୀକ୍ଷା ଦେବା ପାଇଁ କିମ୍ବା ଅନ୍ୟ ଯାହା କିଛି ପରୀକ୍ଷା ଥାଏ ନା କାହିଁକି ତାହା ଦେବା ପାଇଁ ଯାଉଛି, ଆଉ ତୁମେ ପ୍ରାର୍ଥନା କରିଥାଅ। ବାପା କହିଥାନ୍ତି ପିତା ପରମେଶ୍ୱର ଜନ୍ତୁ ମେରିକୁ ଆଶୀର୍ବାଦ କରନ୍ତୁ, ଆଜି ସେମାନଙ୍କ ପରୀକ୍ଷା ସମର୍ତ୍ତି ହୁଅନ୍ତୁ, ତେବେ ମୁଁ କହୁଛି ଯେ ସବୁ କିଛି ସମସ୍ୟା ଦୂରେଇ ଯିବ। ମନେ ପିଥାଅ, ବିଶ୍ୱାସ ଭରସା କରୁଥିବା କାରଣରୁ ଆମେ ଯାହା କିଛି ପ୍ରାର୍ଥନା କରିବୁ ତାହା ଆମେ ଅବଶ୍ୟ ପାଇବୁ। ଯୀଶୁ କହିଥିଲେ ଯେଉଁମାନେ ବିଶ୍ୱାସ କରିବେ ସବୁ କିଛି ବିଷୟ ସେମାନଙ୍କ ପାଇଁ ସମ୍ଭବ ଅଟେ। ତୁମମାନେ ପାଇନଥାଅ କାରଣ ତୁମେ ମାଗିନଥାଅ, ପୁଣି ତୁମେ ମାଗିନଥାଅ ଯେହେତୁ ତୁମେ ବିଶ୍ୱାସ କରିନଥାଅ। ସେ କହିଥିଲେ ତୁମେ ନିରନ୍ତର ପ୍ରାର୍ଥନା କର ଯେପରି ତୁମମାନଙ୍କ ଆନନ୍ଦ ପୂର୍ଣ୍ଣ ହୁଏ, ମୁଁ ତାହାକୁ ପସନ୍ଦ କରେ। ଆମମାନଙ୍କ ଶିକ୍ଷାଟି ଉପଯୁକ୍ତ, ସତ୍ୟ କଥା କୁହ, ସତ୍କର୍ମ କର, ସତ୍ ବିଷୟ ଚିନ୍ତା କର, ସବୁବେଳେ ସତ୍ ବିଷୟ ଉପରେ ଭରସା ରଖୁଥାଅ। ଆମ ଏପରି ସ୍ଲୋଗାନଟି ଲେଖି ରଖିଅଛି, ସତ୍କର୍ମ କର, ଈଶ୍ୱର ତୁମ କର୍ମ ତାହା ଅଟେ, ସୁବିଚାର କର, ନିଜ ମଧ୍ୟ ତୁମ କର୍ତ୍ତବ୍ୟ ତାହା ଅଟେ, ପୁଣି ତୁମେ ଉତ୍ତମ ସନ୍ତାନ ପାଇଁ ନିଶ୍ଚିତ ଭାବେ ପରିଚିତ ହେବ। ଆପଣମାନେ ଏକକାଳୀନ ସମୟରେ ପୂର୍ବ ଓ ପଶ୍ଚିମ ଉଭୟ ଦିଗକୁ ଆଗ ଅଗ୍ରସର କରିପାରନ୍ତି ନାହିଁ, ସେହିପରି ଭାବରେ ଆପଣ ଏକ ସମୟରେ ଉଚିତ ପୁଣି ଅନୁଚିତ, ଅନୁଚିତ ଦିଶାକୁ ଆଦୌ ବଢିପାରନ୍ତି ନାହିଁ। ଆପଣମାନେ ଅନ୍ୟ ଦିଶା ଆଡ଼କୁ ଯେ ଅଗ୍ରସର କରୁଅଛନ୍ତି ଯେପରି ଯେତେ ବିଚାର କରନ୍ତି ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ପଶ୍ଚିମ ଆଡ଼କୁ ଆପଣ ଯଦି ଉଚିତ ପ୍ରକାର ଅଗ୍ରସର ହେଉନଥାନ୍ତି, ପୁଣି ଆପଣ ଯଦି ପୂର୍ବ ଦିଗ ଆଡ଼କୁ ଅଗ୍ରସର କରୁଥାନ୍ତି, ତେବେ ତ ଆପଣ ଆଦୌ ପୂର୍ବ ଦିଗ ଆଡ଼କୁ ଯାଉନାହାନ୍ତି। ସେ ଯେତେବେଳେ ଜଣେ ଯୁବକ ବ୍ୟକ୍ତି ଥିଲେ ସେହି ସମୟରୁ ଏହି ଯୁବରାଜ ଜଣକ ନିଜ ପିତାଙ୍କ ଦ୍ୱାରା ବହୁ ରୂପେ ପ୍ରଭାବିତ ହୋଇପାରିଥିଲେ, ଆଉ ପରମେଶ୍ୱରଙ୍କ ସକଳ ନିୟମକୁ ଇସ୍ରାଏଲମାନଙ୍କୁ ଶିକ୍ଷା ଦେଇଥିଲେ। ପୁଣି ନିଜର ଶେଷବସ୍ତ ସମୟରେ ସେ ପଥ ଘୁଞ୍ଚା ଦେଇଥିଲେ, ପୁଣି ପରମେଶ୍ୱର ବିରୁଦ୍ଧରେ ଶିକ୍ଷା ଦେଇଥିଲେ। ପୁଣି ତାଙ୍କର ନିଜସ୍ୱ ପ୍ରଜାଗଣ, ସେ ନିଜ ପ୍ରଜାଗଣଙ୍କ ଦ୍ୱାରା ହତ ହୋଇଥିଲେ। ଏହା ଏପରି ପରିଚିତ ହୋଇଥିଲା ଯେପରିକି ଏ ବିଷୟ ଉଷିଓ ରାଜାଙ୍କ ନିମନ୍ତେ ଏକ ପ୍ରକାର ମହତ୍ ଶିକ୍ଷା ହୋଇପାରିଥିଲା। ତଥାପି ଆମେ ଦେଖିଲୁ ଯେ ଉଷିଓ ରାଜା ଯେତେବେଳେ ରାଜସିଂହାସନକୁ ଅଧିକାର କରିଥିଲେ ସେତେବେଳେ ତାଙ୍କ ପିତା ଯେ ପ୍ରକାର ଅଧର୍ମକୁ ଯେ ପ୍ରକାର ଧର୍ମକର୍ମକୁ ସାଧନ କରିଥିଲେ ଠିକ ସେହିପରି ଶୁକ୍ର କହିବେ ସେ ଆରମ୍ଭ କରିଥିଲେ ପରମେଶ୍ୱରଙ୍କ ଉପକରଣ ଗୁଡାକୁ ଫେରାଇ ଆଣିଥିଲେ ପରମେଶ୍ୱରଙ୍କ ଉପାସନା କରିବା ନିମନ୍ତେ ସେ ଇସ୍ରାଏଲକୁ ପରମେଶ୍ୱର ନିକଟକୁ ଫେରାଇ ଆଣିଥିଲେ ସେ ସ୍ୱୟଂକୁ ଶକ୍ତିଶାଳୀ କରିଥିଲେ ତାଙ୍କର ଯୁବାବସ୍ଥା ଦିନ ଯୋଗୁଁ ମୁଁ ତାଙ୍କ ପାଇଁ ସବୁବେଳେ ଧନ୍ୟବାଦୀ ହେବାକୁ ଚାହେଁ ଯେହେତୁ ସେ କଦାପି ରାଜନୀତିରେ ଖେଳକୁ ଖେଳି ନଥିଲେ ଯଦିଓ ରାଜନୀତି ତାଙ୍କ ବିରୁଦ୍ଧରେ ଚାଲିଟିଏ ହୋଇପାରିଥାନ୍ତା ଏହା ସତ୍ତ୍ୱେ ସେ ପରମେଶ୍ୱର ମାର୍ଗରେ ନ୍ୟାୟଚିତ ଭାବେ ଥିଲେ ପୁଣି ଏହା ସେହି ସାଧାରଣ ପୁଣି ଯୁବକ ଭାବାଦୀଙ୍କୁ ଅତ୍ୟଧିକ ପ୍ରଭାବିତ କରିପାରିଥିଲା ତତ୍ପରେ ସେ ଜଣେ ଯୋଦ୍ଧା ହୋଇପାରିଥିଲେ ସେ ଭାବାଦୀ ଯିଶାଙ୍କ ନିମନ୍ତେ ଏକ ଉଦାହରଣ କାରଣ ହୋଇପାରିଥିଲେ ପୁଣି ତାଙ୍କ ସହିତ ବାସ କରିବା ନିମନ୍ତେ ଯିଶାୟ ନହର ମଧ୍ୟକୁ ଯାଇଥିଲେ ରାଜାଙ୍କର ଅଟ୍ଟାଳିକା ମଧ୍ୟକୁ ଯାଇଥିଲେ ସେ ତାଙ୍କୁ ଭିତରକୁ ଡାକିଥିଲେ ସେ ଯିଶାଙ୍କୁ ପସନ୍ଦ କରିଥିଲେ ଯିଶା ମଧ୍ୟ ଜଣେ ଯୁବକ ଥିଲେ ଆଉ ସେମାନେ ଉଭୟ ଅନ୍ତରଙ୍ଗ ବନ୍ଧୁ ଥିଲେ ପୁଣି ସେହି ରାଜା କିପରି ଭାବରେ ରାଜା ଯେତେବେଳେ ସେହି ସ୍ଥାନକୁ ଯାଉଥିଲେ ପୁଣି ସେମାନେ ରାଜନୀତିରେ ଧରନ୍ତ ଲୋକ ତାଙ୍କ ପାଖକୁ ଆସି ଏପରି କହୁଥିଲେ ଆମମାନଙ୍କୁ ଅମୁକ ଅମୁକ କାର୍ଯ୍ୟ ଅବଶ୍ୟ କରିବାକୁ ଅଛି ସେତେବେଳେ ରାଜା ଉସିଓ ସର୍ବପ୍ରଥମେ ଈଶ୍ୱରଙ୍କ ପ୍ରେରଣାକୁ ଆଶାୟୀ ହେଉଥିଲେ ହେ ପ୍ରଭୁ ଆମେ ଯେ ଏହା ପୁଣି ତାହା କରୁ ଏହା ଆପଣଙ୍କ ଇଚ୍ଛା ଅଟେ କି ଯେପରି ସ୍ୱଭାବ ବିଶିଷ୍ଟ ଜଣେ ରାଷ୍ଟ୍ରପତିଙ୍କୁ ପରମେଶ୍ୱରମାନଙ୍କୁ ଦିଅନ୍ତୁ କେବଳ ତାହା ନୁହେଁ ମାତ୍ର ଆମମାନଙ୍କୁ ପ୍ରଚାରକଙ୍କୁ ସୁଦ୍ଧା ପ୍ରଦାନ କରନ୍ତୁ ତୁମେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତାର ଅନ୍ୱେଷଣ କର ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ ଏହା ନିଶ୍ଚିତ ରୂପେ ଏକ ମହାନ ପ୍ରଭାବର ଉଦ୍ଦେଶ୍ୟ ଅବଶ୍ୟ ହୋଇଥିବ ଯେହେତୁ ଈଶ୍ୱରୀୟ ତାଙ୍କୁ ସ୍ନେହ କରିଥିଲେ ଯେହେତୁ ସେ ଜଣେ ମହାନ ବ୍ୟକ୍ତି ଥିଲେ ଏହାକୁ ସେ ତାହାଙ୍କଠାରେ ଦେଖିଥିଲେ ପୁଣି ସେ ଆଉ ସେ ପରମେଶ୍ୱର ପ୍ରତି ଦୃଢ଼ ସଂକଳ୍ପ ପୁଣି ସୁସ୍ଥ ଚିତ୍ତ ଥିଲେ ପୁଣି ଆପଣମାନେ ତ ଏହାକୁ ବୁଝନ୍ତି ଯେଉଁ ଦିନମାନଙ୍କରେ ଆମେ ବାସ କରିଥାଉ ଏହାର ପ୍ରତିଟି ସମୟ ପୁଣି ଯେଉଁ କ୍ରମଗୁଡ଼ାକୁ ଆମେ କରିଥାଉ ଏହାର ପ୍ରତିଟି ମୁହୂର୍ତ୍ତରେ ଏତେବେଳେ ଯେପରି କଥାକୁ ମନେ ରଖିଥାନ୍ତୁ ଯେ ଜନସାଧାରଣ କେବଳ ପାଳକଙ୍କୁ ଯେ ଦେଖନ୍ତି ଏପରି ନୁହେଁ ସେ ଯେ କିପରି ଦେଖାଯାନ୍ତି କିପରି ବାସ କରନ୍ତି ଏଗୁଡ଼ିକ ଯେ କେବଳ ଦେଖିଥାନ୍ତି ତାହା ନୁହେଁ ସେମାନେ ମଣ୍ଡଳୀର ସଦସ୍ୟଗଣଙ୍କୁ ସୁଦ୍ଧା ଲକ୍ଷ୍ୟ କରନ୍ତି ଆମେମାନେ ମଣ୍ଡଳୀ ବିଷୟ ଏଥିରେ ଚିନ୍ତା କରିଥାଉ ଓହୋ ତାହା କେତେ ବିଶୃଙ୍ଖଳିତ ଅଟେ ସମୟ ସମୟ ପାଳକ ଯଦି କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍ଥା କିମ୍ବା କୌଣସି ଏକ ଭିନ୍ନ ମତର ବ୍ୟକ୍ତି ହୋଇଥାନ୍ତି ପୁଣି ଏହି ସଂସ୍ଥାଟି ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ପ୍ରେରଣ କରନ୍ତି ପୁଣି ସମୟ ସମୟ ଏପରି ହୋଇଥାଏ ଯେ ଉକ୍ତ ପାଳକଙ୍କ ହସ୍ତଦେୟ ସେହି ସଂସ୍ଥା ଦ୍ୱାରା ବନ୍ଦରଗ୍ରସ୍ତ ହୋଇଯାଇଥାଏ ପୁଣି ଏହି ସାଧାରଣ ବ୍ୟକ୍ତି ଜଣକ ତ ପ୍ରଭୁଙ୍କର ସେବା କରିବାକୁ ଚାହିଁଥାନ୍ତି ସେଥିରେ ସେ ଏପରି ବିଚାର କରିଥାନ୍ତି ସେ ଯେ କରିପାରିବା ଭଳି ତାହା ଏକମାତ୍ର ପନ୍ଥା ଏପରି ଶିକ୍ଷିତ ହୋଇଥାନ୍ତି ଅର୍ଥାତ୍ ତାଙ୍କ ସଂସ୍ଥା ସେବା କରିବା ତାହା ଏକମାତ୍ର ପନ୍ଥା ଅଟେ ଏପରି ଶିକ୍ଷିତ ହୋଇଥାନ୍ତି ପୁଣି ଯଦି ସେ ଠିଆ ହୋଇପାରନ୍ତି ଆଉ ବଚନ ଯାହାକୁ କହିଅଛି ତାହାକୁ ଶିକ୍ଷା ଦେଇଥାନ୍ତି ତେବେ ତାଙ୍କୁ ସର୍ବସମ୍ମତି କ୍ରମେ ବାହାର କରିଦେବାକୁ ମଣ୍ଡଳୀ ମତଦାନ କରିଥାଏ ଆଉ ତାପରେ ସେ ଯେ ଆଉ ସୁସମାଚାର ପ୍ରଚାର କରିପାରିବେ ନାହିଁ ସେ ପ୍ରକାର ଭୟରେ ସେ ତ୍ରସ୍ତ ହୋଇପଡିଥାନ୍ତି ଓହୋ ପ୍ରଚାର ମଞ୍ଚ ପରେ ଆମମାନେ ଉସିଓଙ୍କ ପରି ପ୍ରଚାରକଙ୍କୁ ଆଜିକାଲି ଆବଶ୍ୟକ କରୁ ତାଙ୍କ ମଣ୍ଡଳୀର ରାଜନୀତି ଚାଲ ଯେ କିପରି ଧରଣ ଥିଲା କିମ୍ବା ଅନ୍ୟ କିଛି ବିଷୟ ନିମନ୍ତେ ରାଜନୀତି ଚାଲ ଯେ କିପରି ଥିଲା ସେଥିପାଇଁ କିଛି ଯାଏ ସେ ନାହିଁ ସେ ତ ପରମେଶ୍ୱରଙ୍କ ହସ୍ତ ଦ୍ୱାରା ପରିଚାଳିତ ହୋଇଥିଲେ ସେ ସଦାପ୍ରଭୁ ପରମେଶ୍ୱରଙ୍କର ଏହି କଥା କୁହନ୍ତି ଏପରି ଏକ ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଥିଲେ ତତ୍ପରେ ସେ ଆଗକୁ କହିଥିଲେ କ୍ଷୁଦ୍ର ଭାବା ଜଣକ ତାଙ୍କ ସମବୟସ୍କ ସେହି ଯୁବକ ବ୍ୟକ୍ତିଟି ତାଙ୍କ ସହିତ ମନ୍ଦିର ମଧ୍ୟରେ ଥିଲେ ହୋଇପରେ ସେମାନେ ଉଭୟ ଓହ୍ଲାଇ ଆସିଥିଲେ ଆଉ ସମବେତରେ ପ୍ରାର୍ଥନା କରିଥିଲେ ପୁଣି ଈଶ୍ୱରଙ୍କ ଇଚ୍ଛା ଭିକ୍ଷା କରିଥିଲେ ଏଥିରେ ସନ୍ଦେହ ନାହିଁ ତତ୍ପରେ ବାଇବଲର ବ୍ୟବସ୍ଥା ସହିତ ଏହାକୁ ତୁଳନା କରିଥିଲେ ପୁଣି ତାହା ଯଦି ଉଚିତ କଥା ଥିଲା ତେବେ ଯାଇ ଉସିଓ ତାହାକୁ ସ୍ୱୀକୃତି ପ୍ରଦାନ କରୁଥିଲେ ମାତ୍ର ତାହା ଯଦି ଉଚିତ ପ୍ରକାର କର୍ମ ନଥିଲା ତେବେ ତାପରେ ସେ ରାଜନୀତିଜ୍ଞମାନଙ୍କୁ ଆଦେଶ ଦେଉଥିଲେ ସେ ପ୍ରକାରର ଅଧିକ ବ୍ୟକ୍ତିଙ୍କୁ ପରମେଶ୍ୱର ଆମମାନଙ୍କୁ ଦିଅନ୍ତୁ ପୁଣି ତାହା ଯିଶାଙ୍କୁ ଉତ୍ସାହିତ କରି ପକାଇଥିଲା ଯେହେତୁ ସେ ଜଣେ ଭାବାଦୀ ହୋଇ ଜନ୍ମିଥିଲେ ପୁଣି ଯିଶାଙ୍କ ନିମନ୍ତେ ଉସିଓ ଜଣେ ପ୍ରତାପୀ ବ୍ୟକ୍ତି ହୋଇପାରିଥିଲେ ଆପଣମାନେ ଧ୍ୟାନ ଦିଅନ୍ତି ସେ ଥିଲେ ପରମେଶ୍ୱର ନିମନ୍ତେ ତାଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ସେ ଜଣେ ଧାର୍ମିକ ବ୍ୟକ୍ତିଙ୍କ ଦୃଷ୍ଟିରେ ଏକ ମହାନ ବ୍ୟକ୍ତି ହୋଇପାରିଥିଲେ ପୁଣି ସେତେବେଳେ ଅଧିକ ଧାର୍ମିକ ସମବତ ନଥିଲେ ବୁଝନ୍ତି ତ ତଥାପି ଯେକୌଣସି କାର୍ଯ୍ୟ ଆମେ କରିବାକୁ ଇଚ୍ଛା କରୁ ତାହା ପରମେଶ୍ୱର ନିକଟରେ ଆମମାନଙ୍କ ଜୀବନକୁ ବହୁମୂଲ୍ୟ କରିଥାଏ କେହି ଜଣେ ବ୍ୟକ୍ତି ଆମମାନଙ୍କୁ ଧ୍ୟାନର ସହିତ ଦେଖୁଛନ୍ତି ସେଦିନ ଜନେକ ବ୍ୟକ୍ତିଙ୍କୁ ମୁଁ ପିଛା କରୁଥିଲି। ଜଣେ ନିର୍ଦ୍ଦିଷ୍ଟ ପଡ଼ୋଶୀଙ୍କ ଘରେ ସେମାନେ କିଛି ବିଷୟକୁ ଆୟୋଜନ କରିଥିଲେ। ଏକ ପ୍ରସିଦ୍ଧ ସଂସ୍ଥା ସେହି ସ୍ଥାନରେ ରକ୍ ଆଣ୍ଡ ରୋଲ୍ର ଉତ୍ସବଟିଏ ଆୟୋଜନ କରିଥିଲା। ଆଉ ରାତ୍ରିର ଏକଟା ସମୟ ପର୍ଯ୍ୟନ୍ତ ସେମାନେ ଖୁବ୍ ନାଚ ତମସା କରୁଥିଲେ। ପୁଣି ସେମାନେ ଜଣେ ବ୍ୟକ୍ତିଙ୍କର କୌତୁହଳ କରୁଥିଲେ ଯିଏକି ଏହି ଆରାଧନା ଆସିଥିଲେ। ପୁଣି ଏପରି କହିଥିଲେ, ଏଠାକୁ ଆସୁଥିବା ବ୍ୟକ୍ତିଗଣ ଧାର୍ମିକ ବନାଗଣ ଅଟନ୍ତି, ଯେହେତୁ ସେମାନଙ୍କ କୌଣସି ସଂଗଠନ ସହିତ ସମ୍ପର୍କ ନାହିଁ। ପୁଣି ଆରେ ବା, ତାହା ମୋତେ ସୁଯୋଗଟିଏ ଦେଇଥିଲା ନା? କଣ ଘଟଣାରେ ଘଟିଥିଲା ଆପଣମାନେ କେବଳ ଅନୁମାନ କରିପାରନ୍ତି, ତଥାପି ଏହାର ବିଷୟଟି ଏପରି ଅଟେ। ଆଉ ସେ ବ୍ୟକ୍ତିଗଣ ଏଥିରେ ସନ୍ଦେହ କରିବାର କିଛି କାରଣ ନାହିଁ ଯେ ସେ ଯୁବତୀ ଜଣକ ଯିଏକି ସେପରି ଧରଣର ମନ୍ତବ୍ୟକୁ ଦେଇଥିଲେ, ସେ ଯଦି ପ୍ରକୃତରେ ସତ୍ୟ କଣ ତାହାକୁ ଜାଣିଥାନ୍ତେ। କିଛି ସପ୍ତାହ ପୂର୍ବେ ମୁଁ ପର୍ବତଗଣରେ ଚାଲି ଯାଇଥିଲି। ପୁଣି ସେ ଦୂରନ୍ତ ସ୍ଥାନରେ ମୁଁ ଆପଣା ଗ୍ରହକୁ ଯେତେବେଳେ ଫେରୁଥିଲି, ଆମେ ଫେରି ଆସିଥିଲୁ। ମୁଁ ଓ ପରିବାର ବର୍ଗ କିଛି ସମୟ ନିମନ୍ତେ ବିଶ୍ରାମ କରିବାକୁ ଫେରି ଆସିଥିଲୁ। ପୁଣି ପ୍ରଭୁ ଯେପରି ଇଚ୍ଛା କରନ୍ତି, ତଦନୁସାରେ ଆମେ ଅନ୍ୟ କୌଣସି ସ୍ଥାନକୁ ଯିବା ପାଇଁ ଚାହୁଁଥିଲୁ, ପରବର୍ତ୍ତୀ ସପ୍ତାହରେ ଯିବା ପାଇଁ ମନସ୍ଥ କରୁଥିଲୁ। ପୁଣି ଠିକ୍ ସେହି ସମୟରେ ସେଦିନ ରାତ୍ରି କାଳରେ ମୁଁ ଦର୍ଶନଟି ଦେଖିଥିଲି। ପୁଣି ସେହି ଜଣଙ୍କ ଏକ ଶ୍ରଦ୍ଧା ରୂପବତୀ ସ୍ତ୍ରୀ ଲୋକ ଥିଲେ, ଜଣେ ଯୁବତୀଙ୍କୁ ଧାଇଁଥିବାର ଦେଖିଥିଲି। ସେ ତାଙ୍କର ଏକ ହସ୍ତକୁ ଏହି ସ୍ଥାନରେ ଥୋଇଥିଲେ। ପୁଣି ହୃଦରୋଗର ଯନ୍ତ୍ରଣା ସେ ଯନ୍ତ୍ରୀରେ ଥାଇ ମୃତ୍ୟୁଭୋଗ କରୁଥିଲେ। ସେ ଜଣେ ଅତି ରୂପବତୀ ସ୍ତ୍ରୀ ଥିଲେ, ତତ୍ପରେ ସେ ପଡ଼ିଯାଇଥିଲେ, ପୁଣି ମୃତ୍ୟୁବରଣ କରିଥିଲେ। ତତ୍ପରେ ପ୍ରଭୁଙ୍କ ସ୍ୱର୍ଗଦୂତ ଏପରି କହିଥିଲେ, ତୁମ୍ଭେ ଏହାକୁ ଯେତେବେଳେ ଶୁଣିଥାଅ ମନେ ରଖ ଯେ ସେ ଆତ୍ମହତ୍ୟା କରିଛନ୍ତି, ସେପରି ଧରଣ କଥାକୁ ସେମାନେ ଅପପ୍ରଚାର କରିବାକୁ ଯାଉଛନ୍ତି, ମାତ୍ର ସେ ହୃଦରୋଗ ବ୍ୟାଧିରେ ମୃତ୍ୟୁବରଣ କରିଛନ୍ତି। ପୁଣି ଏହା ପାଖାପାଖି ଚାରିଟା ସମୟ ଅଟେ, ତେଣୁ ତୁମେ ତାହା ଚାରିଟା ସମୟ କେବଳ ସେତିକି କହିବ, ତାପରେ ସେ ମୋତେ ଛାଡ଼ି ଦେଇଥିଲେ। ପୁଣି ସେପରି ଏକ ଛୋଟ କାଟ ଗୋପାଳକମାନଙ୍କ ବିଶ୍ରାମ ସ୍ଥଳରୁ ମୁଁ ନିଜର ପରିବାରକୁ ଯୋଗାଇ ନଥିଲି, କିମ୍ବା ଯେଉଁ ସ୍ଥାନରେ ଗୋପାଳକ ବାଳକଗଣ ରହନ୍ତି, ପୁଣି ପଶୁଗୁଡ଼ାକୁ ଚଳାଇବା ନିମନ୍ତେ ଯେଉଁ ସ୍ଥାନକୁ ଆମେ ଯାଇଥାଉ, ସେପରି ଏକ ସ୍ଥାନରେ ମୁଁ ସକାଳ ପର୍ଯ୍ୟନ୍ତ ଶୋଇ ରହିବା ନିମନ୍ତେ ସେମାନଙ୍କୁ ଛାଡ଼ି ଦେଇଥିଲି। ପୁଣି ପରଦିନ ମୁଁ ସେମାନଙ୍କୁ ସେ ବିଷୟରେ କହିଥିଲି। ଆଉ ମୁଁ ଏପରି କହିଥିଲି, କେହି ଜଣେ ଯୁବତୀ ଅତ୍ୟଧିକ ସୁନ୍ଦରୀ ନାରୀ ହୃଦରୋଗରେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି। ପୁଣି ଦୁଇ ଦିନ ପରେ ରାସ୍ତାରେ ବେତାର ଯନ୍ତ୍ରରୁ ସେପରି ସମ୍ବାଦଟିଏ ଶୁଣିବାକୁ ମିଳିଥିଲା, ଅର୍ଥାତ୍ ସେହି କୁମାରୀ, ମୁଁ ତାଙ୍କ ନାମକୁ ମନେ ପକାଇ ପାରେ ନାହିଁ, ମନରୋଇ କୁମାରୀ ମନରୋଇ ସେ ଥିଲେ। ତାହା ଯେ ତାଙ୍କ ଡାକ ନାମ ଥିଲା ମୁଁ ଏପରି ଚିନ୍ତା କରେ, ତାଙ୍କ ନାମଟି ଅନ୍ୟ କୌଣସି ନାମ ଥିଲା, ତା ଅନ୍ୟ କିଛି ନାମ ଥିଲା। ପୁଣି ସେ ମୃତ୍ୟୁବରଣ କରିଥିଲେ, ଆଉ ସେ ଆତ୍ମହତ୍ୟା କରିଛନ୍ତି, ଏପରି ସେମାନେ କହିଥିଲେ। ପୁଣି ମୁଁ ଯେ କେତେ ଅଧିକ ସୁଖାଇ ଦେଇ କହିଥାଏ କାହିଁକି, ତାହା ତ କୌଣସି ଭିନ୍ନତର ଯୁକ୍ତିକୁ ଆଦୌ ପରିଚିତ କରିନଥାଏ, କାରଣ ସେ ଯେ ଆତ୍ମହତ୍ୟା କରିଛନ୍ତି ସେପରି ଏକ ବିଷୟ ସେମାନେ ତଥାପି କହୁଥିବେ, ତଥାପି ସେ ସେପରି ମରିନଥିଲେ, ସେ ତ ହୃଦରୋଗରେ ମୃତ୍ୟୁବରଣ କରିଥିଲେ। ପୁଣି ଆପଣମାନେ ଯଦି ଧ୍ୟାନ ଦେଇଥାନ୍ତି, ସେ ନିଜ ହାତକୁ ବଢାଇ ଦୂରଭାଷ ଯନ୍ତ୍ରକୁ ଉଠାଇବା ନିମନ୍ତେ ଚେଷ୍ଟା କରିଥିଲେ, ଦୂରଭାଷ ଯନ୍ତ୍ରଟି ତାଙ୍କ ହାତରେ ଥିଲା, ତାଙ୍କର ହୃଦଯନ୍ତ୍ର ପ୍ରଣାଳୀ ବନ୍ଦ ହୋଇଯାଇଥିଲା। ସେହି ସ୍ଥାନରେ ସୋଇ ପରିବାର ବଟିକା ଯେ ରଖାଯାଇଥିଲା ସେମାନେ ଏପରି କହିଥିଲେ, ସେ ବଟିକା ଗୁଡାକୁ ପ୍ରାୟ ମାସେ ହେଲା ସେବନ କରୁଥିଲେ, ବୁଝନ୍ତି ତ, କିମ୍ବା ତହିଁରୁ କିଛି ଅଧିକା ଦିନ ଧରି ସେ ତାହାକୁ ସେବନ କରୁଥିଲେ, ସେ ବୋତଲରୁ ତାହାକୁ ସେ ଖାଉଥିଲେ। ସେ ତ ହୃଦରୋଗରେ ଆକ୍ରାନ୍ତ ହୋଇ ମରିଥିଲେ। ପୁଣି ଚାରିଟା ବାଜିବାର ଚାରି କିମ୍ବା ପାଞ୍ଚ ସେକେଣ୍ଡ ପୂର୍ବରୁ ସେପରି ମରିଥିଲେ, ପ୍ରକୃତରେ ତାହା ଅଟେ। ପୁଣି ମୁଁ ତାଙ୍କର ଜୀବନୀକୁ ଏକ ପତ୍ରିକାରୁ ପାଠ କରିଥିଲି, ସେ ଯେ କିପରି ଧରଣ ଥିଲେ, ସେ ଦେବୀଚାରୁ ଜାତ ଜଣେ କନ୍ୟା ଥିଲେ, ପୁଣି ସେ କିପରି ବାସନ କୁସନ ଇତ୍ୟାଦି ବାଜୁଥିଲେ, ଆଉ ତାଙ୍କ ମା ଏକ ପାଗଳଖାନାରେ ଭର୍ତ୍ତି ଥିଲେ। ସେ ଖୁବ୍ ଆଶା କରିଥିଲେ, କାରଣ ସେ ଜଣେ ସୁସ୍ଥ ସବା ନାରୀ ଥିଲେ ଏଇ ଜଗତରେ, ସେ ଯେ କିପରି ଧର ନାରୀ ଥିଲେ ଏପରି ମୁଁ ଅନୁମାନ କରେ, ମାତ୍ର ସେ ଏପରି ବସ୍ତୁର ଆଶାଇଥିଲେ ଯାହାକୁ ଅର୍ଥର ବିନିମୟରେ ଆଦୌ ପୂରା କରାଯାଇପାରିବ ନାହିଁ। ମୁଁ ଯଦି ତାଙ୍କ ପାଖରେ ପହଞ୍ଚି ପାରିଥାନ୍ତି ସେପରି ବିଚାର କରିଥିଲି, ସେ କଣ ଅବସ୍ଥା କରୁଥିଲେ ତାହା ମୁଁ ଜାଣେ। ଆପଣମାନଙ୍କର ଅବସ୍ଥିତି କେଉଁ ସ୍ଥାନରେ ହୋଇପାରେ, ମଣ୍ଡଳୀର ସଭ୍ୟଗଣ ବିଖ୍ୟାତ ପୁଣି ସୁଚରିତ୍ର ଥାଇପାରନ୍ତି, ରୂପେଲି ପର୍ଦ୍ଦା ଉପରେ ଅତି ଖ୍ୟାତନାମା ଥାଇପାରନ୍ତି, ଯେଉଁଠାରେ ସାଜସଜ୍ଜା ପୁଣି ଝାଳ ଗୁଡାକ ଲାଗି ରହିଥାଏ, ତଥାପି ସେମାନେ ସେ ବ୍ୟକ୍ତିଗଣ ଦେଖିଥାନ୍ତି। ପୁଣି ସେ ଯେପରି ଧରଣର ଜୀବନକୁ ଅତିବାହିତ କରୁଥିଲେ, ତାଠାରୁ ଅଧିକ ଭିନ୍ନ ଧରଣ ଜୀବନକୁ ସେମାନେ ଯେ ବ୍ୟତୀତ କରୁନଥିଲେ ତାହା ସେ ଦେଖିପାରିଥିଲେ। ଏହା ପ୍ରଭାବ ବିଷୟକୁ ଆବଶ୍ୟକ କରେ, ଏହା ତ ଲୋକମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ପୁନରୁଦ୍ଧାର ଶକ୍ତିକୁ ପ୍ରୟୋଜନ କରେ। ଯଦ୍ୱାରା ସେମାନେ ଦେଖିଥାନ୍ତି ଯେ ଏକ ଭବନ ମଧ୍ୟରେ ଟଙ୍ଗା ହୋଇଥିବା ପ୍ରତିମୂର୍ତ୍ତିଟି ତାହା ତ ପ୍ରକୃତରେ ଖ୍ରୀଷ୍ଟ ନୁହନ୍ତି, ମାତ୍ର ପବିତ୍ର ଆତ୍ମାଙ୍କ ରୂପରେ ସେ ଏକ ଜୀବିତ ସତ୍ତା ଅଟନ୍ତି। ସେ ପୁରୁଷ ପୁଣି ମହିଳାମାନଙ୍କ ମଧ୍ୟରେ ଜୀବିତ ଅଛନ୍ତି, ପୁଣି ଶାନ୍ତି ଆଉ ସନ୍ତୁଷ୍ଟି ପୁଣି ଆନନ୍ଦ ପୂର୍ଣ୍ଣତା ସହିତ ବାସ କରୁଛନ୍ତି। ଓହୋ, ସେ ଯୁବତୀଟି ଏଇ ଜଗତକୁ ଛାଡ଼ିବା ପୂର୍ବେ ଆମେ ତାଙ୍କ ପାଖରେ ଯଦି ପହଞ୍ଚି ଏପରି କହିପାରିଥାନ୍ତୁ। ପୁଣି ପ୍ରଭାବ, ଆମେମାନେ ଲକ୍ଷ୍ୟ କରୁ ଯେ ଉଷିଆଙ୍କ ଜୀବନ ଏହି ଭାବାଦୀଙ୍କୁ ଏପରି ଏପରି ପ୍ରବଳ ରୂପେ ପ୍ରଭାବିତ କରିପାରିଥିଲା ଯେ ପରିଶେଷରେ ଉଷିଆ ଦୁର୍ଗମାନ ନିର୍ମାଣ କରି ସ୍ୱୟଂକୁ ଶକ୍ତିଶାଳୀ କରିପାରିଥିଲେ। ପୁଣି ଯେଉଁ ଭୂଖଣ୍ଡଟି ସେମାନଙ୍କ ଅଧିକାରରେ ଥିଲା ତାହାକୁ ସେ ପଲେଷ୍ଟିମାନଙ୍କ କବଳରୁ ମୁକ୍ତ କରି ଫେରାଇ ଆଣିଥିଲେ। ପୁଣି ସେପରି ଅନ୍ୟାନ୍ୟ କର୍ମ ସଦା କରିଥିଲେ। ପୁଣି ତାଙ୍କର କୀର୍ତ୍ତି ଆଉ ବଢିବା ମିଶ୍ର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ପୁଣି ମୁଁ ଆପଣମାନଙ୍କୁ ଏହିପରି କହି ରଖେ ଯେ ରାଜାମାନଙ୍କ ସମସ୍ତ ଇତିହାସ ବୃତ୍ତାନ୍ତରେ ସୋଲୋମନଙ୍କ ବ୍ୟତୀତ ଅନ୍ୟ କେହି ରାଜା ତାଙ୍କ ପରି ନଥିଲେ ଯିଏକି ଉଷିଆଙ୍କ ପରି ଖ୍ୟାତି ଅର୍ଜନ କରିପାରିଥିଲେ। ସେପରି କାହିଁକି ହୋଇଥିଲା? ଯେହେତୁ ସେ ଏକ ସୁନ୍ଦର ନମୁନାକୁ ବ୍ୟବସ୍ଥାପିତ କରିଥିଲେ, ସେ ତ ପରମେଶ୍ୱରଙ୍କ ସହିତ ଜୀବନଯାପନ କରିଥିଲେ ଏବଂ ତାଙ୍କ ସହିତ ଗମନାଗମନ କରିଥିଲେ। ତାଙ୍କ ପ୍ରଜାବର୍ଗ ଯେ କିପରି ବିଚାର କରିଥିଲେ ସେଥିରେ କିଛି ଯାଇ ଆସେ ନାହିଁ। ପୁଣି କେହି ଯେ ଅନ୍ୟ ବ୍ୟକ୍ତି ଯେ କଣ ଚିନ୍ତା କରୁଥିଲେ ସେଥିପାଇଁ ଭାବିବାର କିଛି ନାହିଁ। ପୁଣି ରାଜନୈତିକ ବ୍ୟକ୍ତିଗଣ ତାଙ୍କୁ ଅନ୍ୟ ଯେପରି ଭାବେ ପ୍ରଭାବିତ କରିବାକୁ ଚାହୁଁଥିଲେ କାହିଁକି ସେଥିରେ କିଛି ଯାଇ ଆସେ ନାହିଁ। ତଥାପି ସେ ତ ପରମେଶ୍ୱରଙ୍କ ସହିତ ଅତି ନିକଟରେ ଥାଇ ଗମନାଗମନ କରୁଥିଲେ। ପୁଣି ଏଥି ନିମନ୍ତେ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କରିଥିଲେ। ସେହି ଯୁବକ ଭାବାଜୀଙ୍କ ପାଇଁ ତା ବହୁତ ସାହାଯ୍ୟ କାରଣ ହୋଇପାରିଥିଲା। କେହି ଜଣେ ଯୁବକ ବ୍ୟକ୍ତି ଯିଏ ପରମେଶ୍ୱରଙ୍କ ଭଚନ ସହିତ ବିଶ୍ୱାସଯୋଗ୍ୟ ରହିଥାନ୍ତି ତାହାକୁ ପରମେଶ୍ୱର ପ୍ରକୃତରେ ଆଶୀର୍ବାଦ କରିଥାନ୍ତି। ପୁଣି ସେ ଜଣେ ଜଣାଶୁଣା ବ୍ୟକ୍ତି ହୋଇ ନ ପାରନ୍ତି, ତଥାପି ସେ ଆଶୀର୍ବାଦିତ ହୋଇଥାନ୍ତି। ପୁଣି ଲୋକମାନଙ୍କୁ ନିଜ ନିଜ ରୁଚିକୁ ଗ୍ରହଣ କରିବାକୁ ହିଁ ଅଛି। ଆପଣ ଅବଶିଷ୍ଟ ଲୋକମାନଙ୍କ ପରି ବ୍ୟବହାର କରିବାକୁ ଚାହାନ୍ତି ଅଥବା ପରମେଶ୍ୱରଙ୍କ ଆଶିଷିତ ପାତ୍ରଟିଏ ହେବାକୁ ଚାହାନ୍ତି, ଏହା ରୁଚି ଆପଣଙ୍କୁ ହିଁ ଗ୍ରହଣ କରିବାକୁ ଅଛି। ପୁଣି ଆପଣ ନିଜର ରୁଚିକୁ ନିରୂପଣ ସ୍ୱୟଂ କରିପାରନ୍ତି। ଅନ୍ୟାନ୍ୟ ଲୋକମାନଙ୍କ ପରି ଜୀବନଯାପନ କରିବାକୁ ଆପଣ ଯଦି ଚାହାନ୍ତି ତେବେ ଆପଣ ସେମାନଙ୍କ ଦ୍ୱାରା ଆଶିଷିତ ହେବେ। ମାତ୍ର ଈଶ୍ୱରଙ୍କ ନିମନ୍ତେ ଆପଣ ନିଜର ସକଳ ରୁଚି ଯଦି ତାଗି ଦେଇଥାନ୍ତି ତେବେ ଯାଇ ଆପଣ ତାଙ୍କ ଦ୍ୱାରା ଆଶିଷିତ ହେବେ। ତେଣୁ ଆପଣଙ୍କୁ ନିଶ୍ଚୟ ସେପରି କରିବାକୁ ହିଁ ଅଛି। ତୁମେ କାହାର ସେବା କରିବ ଅଧ୍ୟ ଦିବସ ତାହାକୁ ମନୋନୀତ କର, ଯେପରିକି ଭାବାଦୀ କହିଥିଲେ। ସର୍ବଦା ଆପଣ ସୃଷ୍ଟିକର୍ତ୍ତାଙ୍କୁ ପ୍ରଥମେ ସ୍ମରଣ କରନ୍ତୁ, ସବୁବେଳେ ସେପରି କରନ୍ତୁ। ପୁଣି ମାତ୍ର ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇ ଏହି ରାଜା ନିଜର ସ୍ଥାନକୁ ଲାଭ କଲେ। ପୁଣି ଯିଶାଙ୍କୁ ପୁଣି ଧାର୍ମିକ ବ୍ୟକ୍ତିଗଣଙ୍କୁ କରିପାରିଥିଲେ। ଅବଶ୍ୟ ତାଙ୍କ ରାଜ୍ୟ ତଦୂପ ଥିଲା, ସେ ଉତ୍ତମ ସ୍ଥାନଟିଏ ଲାଭ କରିଥିଲେ, ସେ ସ୍ୱୟଂରୁ ସୁରକ୍ଷିତ ଥିବାର ଭାବନାକୁ ଲାଭ କରିଥିଲେ। ଆଉ ସେହି ସ୍ଥାନରେ ଆପଣମାନେ ଭୁଲଟିଏ କରିଥାନ୍ତି। ସେହି କ୍ଷେତ୍ରରେ ଅଧିକାଂଶ ଧାର୍ମିକ ଗଣ ଲଜ୍ଜାସ୍ପଦ କାରଣ ହୋଇଥାନ୍ତି, ପରାସ୍ତକୁ ସାମ୍ନା କରିଥାନ୍ତି। ପୁଣି ଏହାର କାରଣ ଏହିକି ଯେ ସେମାନେ ସ୍ୱୟଂରୁ ଅତି ସୁରକ୍ଷିତ ଅଟନ୍ତି ଏପରି ଅନୁଭବ କରିଥାନ୍ତି। ସେମାନେ ଏପରି ଚିନ୍ତା କରିବାରେ ଲାଗିଥାନ୍ତି ଯେ ଆପଣମାନେ ଖ୍ରୀଷ୍ଟଙ୍କ ପାଇଁ ଦୀର୍ଘ ସମୟ ଧରି ଏପରି ଜୀବନଯାପନ କରିଆସନ୍ତି ଯେ ସେ ଆପଣଙ୍କ ସମ୍ମୁଖରେ ଯାହା କିଛି ବିଷୟକୁ ଉପସ୍ଥାପନ କରନ୍ତି ନା କାହିଁକି ସେଥିପାଇଁ ବ୍ୟଗ୍ର ହେବାର କିଛି କାରଣ ନାହିଁ। ଯେହେତୁ ଏହାକୁ ଆପଣମାନେ ଆବଶ୍ୟକ କରନ୍ତି ଅଥବା ନୁହେଁ, ସେ ବିଷୟରେ ଆପଣମାନେ ନିଜେ ରୁଚି ଗ୍ରହଣ କରିବେ। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ଆପଣମାନଙ୍କୁ ଲଗାତାର ଭାବେ କାର୍ଯ୍ୟ କରିବାକୁ ଅଛି। ଆପଣ ବିଗତ 10 ବର୍ଷ ତଳେ ଯେ କଣ କରିଥିଲେ ସେଥିପାଇଁ କିଛି ଯାଏ ଆସେ ନାହିଁ, ମାତ୍ର ଆପଣ ବର୍ତ୍ତମାନ ଯେ କିପରି ଅଟନ୍ତି ତାହାକୁ ଗୁରୁତ୍ୱ ଦିଏ। ସେ ଆପଣା ଅନ୍ତର ମଧ୍ୟରେ ଯେଉଁ ସ୍ଥାନକୁ ଲାଭ କରିବା ନିମନ୍ତେ ବିଚାର କରିଥିଲେ ତାହା ରାଜା ଲାଭ କରିଥିଲେ। ତଦ୍ୱାରା ସେ ଗର୍ବୀ ହୋଇଯାଇଥିଲେ, ଅହଙ୍କାର ତାଙ୍କ ହୃଦୟକୁ ଅଧିକାର କରିଥିଲା। ତାହା ହିଁ ଆମମାନଙ୍କ ସହିତ ଘଟିଥାଏ। ଆପଣମାନେ ସେ ପ୍ରକାରର ବଚନ ନିମନ୍ତେ ଯଦି କ୍ଷମା କରିବେ, ସମସ୍ତ ରାଷ୍ଟ୍ର ମଣ୍ଡଳୀ ଗୁଡାକ ସହିତ ତାହା ଘଟିଅଛି। ତା ମଧ୍ୟରେ ସେମାନେ ଅତି ସୁଚରିତ୍ର ବ୍ୟକ୍ତିଗଣ ଅଟନ୍ତି, ଜଗତର ସବୁଠାରୁ ଉତ୍ତମ ଚରିତ୍ରର ବ୍ୟକ୍ତିଗଣ ଆରାଧନାଳୟକୁ ଯାଇଥାନ୍ତି। ମୁଁ ଏପରି ବିଚାର କରେ ଯେ ଜଗତର ସବୁଠାରୁ ଉତ୍ତମ ସ୍ୱଭାବର ବ୍ୟକ୍ତିଗଣ ଗୀର୍ଜାଘରକୁ ଯାଇଥାନ୍ତି। ମାତ୍ର ଏହାର ନିଷ୍କର୍ଷ ଯାହା ଅଟେ ତାହା ଏପରି ସଂସ୍ଥାୟୀ ପଦ୍ଧତିଟି ଉନ୍ନତ ହୋଇ ଗର୍ବିତ ହୋଇଥାଏ। ତାହା ହିଁ ମେଥଡିଷ୍ଟମାନଙ୍କ ମଧ୍ୟରେ ଘଟିଥିଲା, ତାହା ହିଁ ବ୍ୟାପ୍ଟିଷ୍ଟମାନଙ୍କ ମଧ୍ୟରେ ଘଟିଅଛି, ତାହା ହିଁ ନାଳରିନିଆମାନଙ୍କ ସହିତ ଘଟିଅଛି, ପିଲଗ୍ରିମ୍ ହୋଲିନେସ୍ ମାନଙ୍କ ସହିତ ପେଣ୍ଟିକଷ୍ଟମାନଙ୍କ ସହିତ ତାହା ହିଁ ଘଟିଅଛି। ସେମାନେ ଅତିଶୟ ଗର୍ବୀ ହୋଇଯାଇଛନ୍ତି। ସ୍ୱୟଂରୁ ସୁରକ୍ଷିତ ହୋଇଯାଇଛନ୍ତି, ସ୍ୱବିଚାର ସମ୍ପନ୍ନ ଅହଙ୍କାରୀ ହୋଇପଡ଼ିଛନ୍ତି, ଯାହା ନିମନ୍ତେ ଆପଣମାନେ କିଛି ହେଲେ କରିପାରନ୍ତି ନାହିଁ। ସେମାନଙ୍କ ହୃଦୟରେ ପ୍ରବେଶ କରିବା ନିମନ୍ତେ ଈଶ୍ୱର କୌଣସି ମାର୍ଗକୁ ପାଇପାରନ୍ତି ନାହିଁ। ତାହା ଏଥିପାଇଁ ହୋଇଥାଏ ଯେହେତୁ ଏସବୁରେ ସେମାନେ ଏପରି ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ କେହି ଜଣେ ହେଲେ ସୁଦ୍ଧା ସେମାନଙ୍କୁ କିଛି କହିପାରନ୍ତି ନାହିଁ। ପୁଣି ଭାଇମାନଙ୍କ ସହିତ ମତାନ୍ତର ସୃଷ୍ଟି କରି ସେମାନେ ରୀତିନୀତି ସହିତ ନିଜକୁ ବାନ୍ଧି ପକାଇଥାନ୍ତି। ପୁଣି ସେମାନେ ସେପରି କର୍ମକୁ ଯେତେବେଳେ କରିଥାନ୍ତି ତଦ୍ୱାରା ପରମେଶ୍ୱରକୁ ସେମାନେ ପଛରେ ପକାଇ ଆଗକୁ ବଢି ଯାଇଥାନ୍ତି। ତାହା ହିଁ ଚିକିତ୍ସକଙ୍କ ମଧ୍ୟରେ ଘଟିଅଛି। ସେମାନେ ଯେତେବେଳେ ସ୍ୱୟଂରୁ ଏପରି ନିର୍ଭରଶୀଳ ହୋଇପାରିଥାନ୍ତି ଯେ ସେମାନେ ପରମେଶ୍ୱରଙ୍କଠାରୁ କୌଣସି ସାହାଯ୍ୟକୁ ଆଦୌ ଲୋଡ଼ି ନଥାନ୍ତି। ସେହି ହେତୁ କେହି ଜଣେ ସେପରି ବ୍ୟକ୍ତି ଯେ ମୋର ଅନୁଗାମୀ ହୁଅନ୍ତୁ ତାହା ମୁଁ ଚାହେଁ ନାହିଁ। ଯେକୌଣସି ବିଷୟରୁ ଆପଣମାନେ ଈଶ୍ୱରଙ୍କୁ ଯେତେବେଳେ ପୃଥକ କରି ରଖିଦିଅନ୍ତି ସେତେବେଳେ ଆପଣ ଯେ ମୋତେ ସୁଦ୍ଧା ଛାଡି ଦିଅନ୍ତି ସେପରି ମୁଁ ଇଚ୍ଛା କରେ। ବୁଝନ୍ତି ତ, ଯେହେତୁ ଆପଣମାନଙ୍କୁ ସର୍ବପ୍ରଥମେ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ ଅଟେ ଯେ ଉନ୍ନତ ହେବା ବାଞ୍ଛନୀୟ। ପୁଣି ଆଜିକାଲି ଅନେକ ଗୋଟିଏ ପରିବାର ଭୁକ୍ତ କିଛି ବ୍ୟକ୍ତିଙ୍କୁ ଧରି ନିଅନ୍ତୁ ଯେଉଁମାନେ ଗୀର୍ଜାଘରକୁ ଯିବା ପାଇଁ ଆରମ୍ଭ କରିବେ। ପୁଣି ସେ ଛୋଟ ପରିବାରଟିକୁ ଈଶ୍ୱର ସୁସ୍ଥ ପ୍ରଦାନ କରିବେ, ସେ ସେମାନଙ୍କୁ ଆଶୀର୍ବାଦ କରିବେ। ପୁଣି ସେମାନଙ୍କ ଜୀବନରେ ସେ ପବିତ୍ର ଆତ୍ମାଙ୍କ ଦାନକୁ ପ୍ରଦାନ କରିବେ। ଛୋଟ ପିଲାଗୁଡାକ ମେଜର ଚତୁର୍ଦ୍ଦିଗରେ ଉପସ୍ଥିତ ଥାଇ ପ୍ରାର୍ଥନା କରିବେ। ପୁଣି ବିଛଣାକୁ ଯିବା ପୂର୍ବେ ସେମାନେ ପ୍ରାର୍ଥନା କରିବେ, ବାପା ଓ ମା ଉଭୟ ହାତ ଧରି ପ୍ରାର୍ଥନା କରିବେ। ପୁଣି ଯେତେ ଦିନ ପର୍ଯ୍ୟନ୍ତ ସେମାନେ ତାହାକୁ କରୁଥିବେ ସେତେ ଦିନ ପର୍ଯ୍ୟନ୍ତ ସେମାନେ ଏକ ପରିବାର ଭୁକ୍ତ ହୋଇ ରହିଥିବେ। ପୁଣି ସେଗୁଡ଼ିକୁ ପ୍ରବେଶ କରିବାକୁ ଆପଣମାନେ ସୁଯୋଗ ଦିଅନ୍ତୁ। ସର୍ବପ୍ରଥମ ବିଷୟକୁ ଆପଣମାନେ ଜାଣନ୍ତି, ସେମାନେ ଅନ୍ୟ କୌଣସି ବିଷୟକୁ ଲାଭ କରିନଥିଲେ, କେବଳ ତ ପୁରାତନ କାଳିଆ ଜ୍ଞାନକୁ ଲାଭ କରିଥାନ୍ତି, ଯାହାର ଚାରିଆଡ଼କୁ ସେମାନେ ସମ୍ଭବତଃ ଚଲାବୁଲା କରୁଥାଇ ପାରନ୍ତି କିମ୍ବା ଯିବା ଆସିବା କରୁଥାଇ ପାରନ୍ତି। ପରିଶେଷରେ ସେମାନେ ଏକ ଉତ୍ତମ ଦାନକୁ ଏକ ଭଲ ଗୃହକୁ ଲାଭ କରିଥାନ୍ତି। ଆଉ ସର୍ବପ୍ରଥମ ବିଷୟକୁ ତ ଆପଣମାନେ ଜାଣନ୍ତି, ଜଗତ ଯାହାକୁ ଅତି ଉତ୍ତମ ଶ୍ରେଣୀର ସମାଜ ବୋଲି କହିଥାଏ ସେମାନେ ତା ସହିତ ସହଭାଗିତା କରି ରହିବାକୁ ଇଚ୍ଛା କରନ୍ତି। ସେମାନେ ବିଭିନ୍ନ ପଡ଼ୋଶୀମାନଙ୍କ ମଧ୍ୟକୁ ଯାଆନ୍ତି, ପୁଣି ସେମାନେ ଏକ ଭିନ୍ନ ପ୍ରଭାବ ଦ୍ୱାରା ଯେ ପ୍ରଭାବିତ ହେଉଅଛନ୍ତି ତାହାକୁ ଲକ୍ଷ୍ୟ କରନ୍ତି। ମାତ୍ର ଯେଉଁ ସ୍ଥାନରେ ଈଶ୍ୱରଙ୍କ ରାଜ୍ୟର ଅବସ୍ଥିତି ରହିଛି, ପୁଣି ଯେଉଁ ସ୍ଥାନରେ ଈଶ୍ୱରଙ୍କ ମହିମା ଧରାଯାଉଅଛି, ସେହି ସ୍ଥାନରେ ସେମାନଙ୍କୁ ସର୍ବଦା ରହିବା ଆବଶ୍ୟକ ଅଛି। ତେଣୁ ଯେଉଁ ସ୍ଥାନରେ ଆପଣମାନେ ଦିନରାତି ଆତ୍ମୀୟ ରୂପେ ଭୋଜନ ଲାଭ କରିଥାନ୍ତି ସେହି ସ୍ଥାନରେ ବାସ କରି ରହନ୍ତୁ। ତତ୍ପରେ ପ୍ରଥମ ଘଟଣାଟି ଯାହା ଘଟିଥାଏ ତାହାକୁ ଆପଣମାନେ ସମସ୍ତେ ଜାଣନ୍ତି। ପୁଣି ଜାଗତିକ ମାନା ବିଷୟ ସେହି ସ୍ଥାନରେ ଉତ୍ପନ୍ନ ହୋଇଥାଏ, ପୁଣି ସେମାନେ ଗର୍ବରେ ଫୁଲି ଉଠିଥାନ୍ତି। ଉଷିଅ ତାହା ହିଁ କରିଥିଲେ, ସେ ତ ଖୁବ୍ ଫୁଲି ଉଠିଥିଲେ, ଅଧିକା ଗର୍ବୀ ହୋଇପଡ଼ିଥିଲେ। ଆଉ ସେ ଯେ କଣ କରିବାକୁ ଚେଷ୍ଟା କଲେ ତାହାକୁ ଆମେମାନେ ଲକ୍ଷ୍ୟ କରିଥାଉ। ପୁଣି ସେ ଆପଣ ଆତ୍ମା ଯେତେବେଳେ ଅହଙ୍କାର ହୋଇଥିଲେ ସେତେବେଳେ ତାଙ୍କ ପ୍ରତି କଣ ବିଷୟ ସାଜିତ ହୋଇଥିଲା? ବାଇବଲରେ ଦ୍ୱିତୀୟ ବଂଶାବଳୀ ପୁସ୍ତକରେ ତାର 26 ଅଧ୍ୟାୟରେ ଆମମାନେ କଥିତ ହୋଇଅଛୁ। ଆମମାନେ ଦ୍ୱିତୀୟ ବଂଶାବଳୀ 26 ଅଧ୍ୟାୟରେ ଏହାକୁ ଲାଭ କରିଥାଉ। ଆମମାନେ ଲକ୍ଷ୍ୟ କରିଥାଉ ଯେ ସେ ଆପଣା ହସ୍ତରେ ଏକ ଧୂପାଳି ଘେନି ପରମେଶ୍ୱରଙ୍କ ଭବନ ମଧ୍ୟକୁ ପ୍ରବେଶ କଲେ, ପୁଣି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜଳିବା ନିମନ୍ତେ ଅଗ୍ରସର ହେଲେ। ପୁଣି ସେ ଯେତେବେଳେ ସେ ପ୍ରକାର କର୍ମକୁ କଲେ ସେତେବେଳେ ମନ୍ଦିରର 80 ଜଣ ଯାଜକ ପୁଣି ଅନ୍ୟମାନେ ତାଙ୍କର ଅନୁଗାମୀ ହେଲେ ଆଉ ତାଙ୍କୁ କହିଲେ, ଆପଣ ସେପରି କର୍ମକୁ ଆଦୌ କରନ୍ତୁ ନାହିଁ, ଆପଣ ଭ୍ରାନ୍ତ ମନା ଅଟନ୍ତି, ଆପଣ ଜଣେ ସେବକ ନୁହନ୍ତି, ମାତ୍ର ଜଣେ ରାଜା ଅଟନ୍ତି। ପୁଣି ସେ କୁପିତ ହୋଇଥିଲେ, ସେ ଅଗ୍ରସର କରିଥିଲେ, ପୁଣି ତାଙ୍କ କ୍ରୋଧ ଶାନ୍ତ ପଡ଼ିଯାଇଥିଲା। ଆଉ ସେ ଆଉ ଯେକୌଣସି ପ୍ରକାର ହେଉନା କାହିଁକି ସେ ଧୂପାଳିକୁ ପ୍ରଜ୍ୱଳିତ ହେବାକୁ ଦେଇଥିଲେ। ପୁଣି ଆପଣା କୂପରେ କୃପାନ୍ୱିତ ହୋଇଥିବା ଅବସ୍ଥାରେ ପରମେଶ୍ୱର ସେହି ସ୍ଥିରେ ତାଙ୍କୁ କୁଷ୍ଠ ରୋଗ ଦ୍ୱାରା ଆଘାତ କରିଥିଲେ। ପୁଣି ଜଣେ କୁଷ୍ଠରୋଗୀ ହୋଇ ସେ ମୃତ୍ୟୁବରଣ କରିଥିଲେ। ପୁଣି ସେହି ଯାଜକମାନେ ତାଙ୍କୁ ମନ୍ଦିର ମଧ୍ୟରୁ କାଢି ଆଣିଥିଲେ। ଏହା ସେହିପରି ଧରଣର ଏକ କ୍ଷେତ୍ର ଅଟେ ଯେଉଁ ସ୍ଥାନରୁ ଆମମାନେ ଏକ ଶିକ୍ଷଣୀୟ ବିଷୟକୁ ଗ୍ରହଣ କରିବାକୁ ଚାହୁଁ। ଏ ସେହି ବ୍ୟକ୍ତି ଥିଲେ ଯାହାଙ୍କୁ ପରମେଶ୍ୱର ତାଙ୍କ ସକ୍ଷମତା ଅନୁସାରେ ଆଶୀର୍ବାଦ କରିଥିଲେ ଯଦି ସେ କରିଥାନ୍ତେ, କିନ୍ତୁ ସେଥିରେ ସେ ଆଦୌ ସନ୍ତୁଷ୍ଟ ନଥିଲେ। ସେ ତ ଅନ୍ୟ ଜଣଙ୍କର ସ୍ଥାନକୁ ଗ୍ରହଣ କରିବାକୁ ଚାହିଁଥିଲେ। ଆପଣ ଏକ ବିଶିଷ୍ଟ ବ୍ୟକ୍ତି ଆଦୌ ହୋଇପାରନ୍ତି ନାହିଁ, କଂଗ୍ରେସ ପ୍ରାର୍ଥୀ ଅଫସରଙ୍କ ପରି ହୋଇପାରନ୍ତି ନାହିଁ। ଆପଣମାନେ ତାଙ୍କ କଥାକୁ ମନେ ପକାନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ସେ ଥିଲେ ଯିଏକି 68 ବର୍ଷ ଧରି ଲଙ୍ଗଡ଼ା ଥିଲେ। ପୁଣି ସେହି ସ୍ଥାନର ଉପାସନା ସମୟରେ ସେ ସୁସ୍ଥତା ଲାଭ କରିଥିଲେ। ତାହା ତ ଆପଣମାନେ ଜାଣନ୍ତି, ସେ ଯୁକ୍ତରାଷ୍ଟ୍ରର ଜଣେ କଂଗ୍ରେସ ପ୍ରାର୍ଥୀ ଥିଲେ। ସେ କହିଥିଲେ ଆପଣ ଯାହା ନୁହନ୍ତି ସେପରି କଦାପି ହୋଇପାରନ୍ତି ନାହିଁ, ତେଣୁ ତାହା ପ୍ରକୃତରେ ଏହାର ସତ୍ୟତା ଅଟେ। ତେଣୁ ଯେଉଁ ସ୍ଥାନ ପାଇଁ ପରମେଶ୍ୱର ଆପଣଙ୍କୁ ଆହ୍ୱାନ କରିଥିଲେ, ଆପଣଙ୍କୁ ନିଜର ସେହି ଆହ୍ୱାନରେ ବିଶ୍ୱସ୍ତତା ସହିତ ସୁସ୍ଥିର ହୋଇ ରହିବାକୁ ହିଁ ଅଛି। ପୁଣି ଯେତେ ଦିନ ଧରି ସେ ରାଜା ହୋଇ ରହିଥିଲେ, ସେ ରାଜା ରୂପେ ସେ ପ୍ରଜାମାନଙ୍କ ନିମନ୍ତେ ଆଶୀର୍ବାଦ କାରଣ ହୋଇ ରହିଥିଲେ। ମାତ୍ର ସେ ଯେ ଜଣେ ସେବକ ଅଟନ୍ତି, ସେପରି ବିଚାରକୁ ସେ ଯେତେବେଳେ କରିଥିଲେ, ତତ୍ପରେ ଆଉ ପରମେଶ୍ୱର ଯେ ତାହାଙ୍କୁ ଆଶୀର୍ବାଦ କରିଥିଲେ, ତେଣୁ ସେ ସେପରି ବିଚାର କରିଥିଲେ। ସେ ବିଚାର କରିଥିଲେ ଯେ ସେ ଯାହା କିଛି ପଦବୀରେ ଅଧିକାର ହେବାକୁ ମନସ୍ଥ କରନ୍ତି ତାହା ସେ ହୋଇପାରନ୍ତି। ମାତ୍ର ଜଣେ ରାଜା ରୂପେ ସେ ପ୍ରଜାଗଣଙ୍କ ପାଇଁ ଆଶିଷର କାରଣ ଥିଲେ, କିନ୍ତୁ ପରେ ସେ ଆଉ ଆଶୀର୍ବାଦ କାରଣ ହୋଇନଥିଲେ। ମାତ୍ର ସେ ସେବକ ସ୍ଥାନକୁ ଗ୍ରହଣ କରିବାକୁ ଯତ୍ନ କରନ୍ତେ, ପ୍ରଜାବଣଙ୍କ ପରେ ଅବିଶ୍ୱାସ କାରଣ ହୋଇଥିଲେ। ପୁଣି ସେପରି ଧରଣର ଅନେକ କିଛି ଉଦାହରଣ ଆମମାନଙ୍କ ନିକଟରେ ଅଛି। ପ୍ରତ୍ୟେକ ଶ୍ରେଷ୍ଠ ସ୍ଥାନର ଅଧିକାରୀ ହେବାକୁ ଚାହାନ୍ତି, ବୁଝିଲେ ତ? ଆପଣମାନେ ପେଣ୍ଡୁର ଖେଳକୁ ଯେତେବେଳେ ଖେଳୁଥାନ୍ତି, ଯେପରି ବର୍ତ୍ତମାନ ପେଣ୍ଡୁ ଖେଳ ଋତୁ ଅଟେ, ଆମମାନେ ପ୍ରତ୍ୟେକ ଜଣ ଯାହା କରିଥାଉ ତାହା ଏହିକି ଯେଉଁ ଖେଳାଳିଙ୍କ ନିକଟରେ ପେଣ୍ଡୁଟି ଥାଏ ତାଙ୍କଠାରୁ ତାହାକୁ ଛଡ଼ାଇ ଆଣିବା ନିମନ୍ତେ ଆମମାନେ ସମସ୍ତେ ମିଳିମିଶି ଚେଷ୍ଟା କରିଥାଉ। ସେହି ବ୍ୟକ୍ତିଙ୍କୁ ସୁରକ୍ଷା ରଖିବାର ବିଷୟ ଏହା ଅଟେ। ତାଙ୍କୁ ସୁରକ୍ଷା ରଖନ୍ତୁ, ତାଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତୁ। ଆମମାନେ ଗୋଲଟିଏ କଷିଦେବାକୁ ଚେଷ୍ଟା କରୁଅଛୁ, ବୁଝନ୍ତି ତ? କେବଳ ମାତ୍ର ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବା ନିମନ୍ତେ ରାଜା ଯେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ଥିଲେ, ଏହାକୁ ଆମମାନେ ଦେଖିପାରିଲେ କି ସେମାନଙ୍କ ନିଜ ଲୋକଙ୍କୁ ଗୋଲ ହେବାର କ୍ଷେତ୍ର ଆଡ଼କୁ ପେଣ୍ଡୁଟି କ୍ଷିପ୍ର ଗତିରେ ଚାଲିଯାଉଥିବା ଅବସ୍ଥାରେ ନିଜର ବ୍ୟକ୍ତିଙ୍କୁ ତାହା ଦେବା ପାଇଁ ରାଜା ପୁରା ଅକ୍ଷମ ଥିଲେ। ପୁଣି ତାଙ୍କ ସୀମାରୁ ଶତ୍ରୁକୁ ଆକ୍ରମଣ କରି ତାହାକୁ ଚଢ଼ିଦେବାକୁ ଯତ୍ନବାନ ହେବା ପରିବର୍ତ୍ତେ, ବିରୋଧୀ ଦଳକୁ ସାମ୍ନା କରିବା ପରିବର୍ତ୍ତେ, ପୁଣି ନିଜର ପ୍ରଜା ଯିଏକି ଅଧିକାରୀ ଅଟେ ତାହାକୁ ସାହାଯ୍ୟ କରିବା ପରିବର୍ତ୍ତେ, ପ୍ରତ୍ୟେକ ଜଣେ ବ୍ୟକ୍ତି ତାଙ୍କଠାରୁ ଅଧିକାରକୁ ଅର୍ଥାତ୍ ସେହି ବଲ୍କୁ ଛଡ଼ାଇ ନେବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କିପରି ଆପଣ ତ ହାରିଯିବାକୁ ପ୍ରକୃତରେ ଯୋଗ୍ୟ ଅଟନ୍ତି, ଆଉ ଆଜିକାଲି ଆମମାନେ ସେହି ସମାନ ଧରଣର ଆଚରଣକୁ ଲାଭ କରିଅଛୁ। ପରମେଶ୍ୱରଙ୍କୁ ଦୃଶ୍ୟପଟକୁ ଆସିବାର ଆମେ ଯେତେବେଳେ ଦେଖିଥାଉ, ପୁଣି କୌଣସି ଏକ ନିଶ୍ଚିତ ବିଷୟକୁ ଆଶୀର୍ବାଦ କରିବାକୁ ଯାଉଥିବାର ଆମେ ଯେତେବେଳେ ଦେଖିଥାଉ, ସେତେବେଳେ ସକଳ ଶତ୍ରୁଙ୍କୁ ଏଥିରୁ ଦୂରେଇ ରଖିବା ନିମନ୍ତେ ଆସନ୍ତୁ ଆମମାନେ ପ୍ରୟାସ କରିବା। ପୁଣି ଦୌଡ଼ ପ୍ରତିଯୋଗୀଙ୍କ ପରି ନୁହେଁ, ମାତ୍ର ବିରୋଧ କରୁଥିବା ବ୍ୟକ୍ତିଗଣଙ୍କ ପରି ଆସନ୍ତୁ ଆମମାନେ ଆପଣମାନଙ୍କର ସକଳ ପ୍ରଭାବକୁ ବ୍ୟବହାର କରୁ, ଯାହା ସାମ୍ନା କରୁଥିବା ପ୍ରତିଯୋଗୀକୁ ବିରୋଧ କରିଥାଏ, ତଦ୍ୱାରା ଏହାର ସୁରକ୍ଷା କରୁ। ତାହାକୁ ପେଣ୍ଡୁ ଖେଳ ଆଗେଇ ନେବାକୁ ଉତ୍ସାହିତ କରୁ, କାରଣ ବିରୋଧ କରିବାର କିଛି ବିଷୟ ଆଉ ନାହିଁ। ହଁ, ଆପଣମାନେ ତ କେବଳ ଦୌଡ଼ିବାକୁ ଲାଗିଅଛନ୍ତି, ପୁଣି ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ କେବଳ ସାମ୍ନା କରିବାକୁ ହିଁ ଅଛି। ମୁଁ ବିଶ୍ୱଭର ପ୍ରଚାର କରେ, ଆପଣମାନେ ଜାଣନ୍ତି ଯେ ଫୁଲ୍ ଗସ୍ପୁ ବିଜନେସମ୍ୟାନ ମାନଙ୍କ ସଂସ୍ଥାୟୀ କର୍ମକ୍ଷେତ୍ରର ବିଶ୍ୱଭର ବ୍ୟବସ୍ଥା ମଧ୍ୟରେ ମୁଁ ପ୍ରଚାର କାର୍ଯ୍ୟ କରିଥାଏ। ପୁଣି ଏହି କିଛି ବର୍ଷ ପୂର୍ବେ କିଙ୍ଗଷ୍ଟନ୍ ଜାମାକିଆରେ ଯେ ସେପରି ଘଟିଥିଲା ଏହାକୁ ମୁଁ ବିଶ୍ୱାସ କରେ। ଯେତେବେଳେ କାଷ୍ଟ୍ରୋରେ ସେମାନେ ଏହାକୁ ଆୟୋଜନ କରିଥିଲେ, ପୁଣି ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ସେଠାରେ ସେହି ଆରାଧନା ସଭାରେ ସମବେତ ହୋଇଥିଲେ, କିମ୍ବା ଆମମାନେ ସେହି ସ୍ଥାନକୁ ଯାଇଥିଲୁ, ଏହା ସେପରି ଧର ଏକ ବିଷୟ ଅଟେ। ପୁଣି ସକଳ ରାଷ୍ଟ୍ରର ମହୋତ୍ସବଟି ସେହି ସ୍ଥାନରେ ଆୟୋଜିତ ହୋଇଥିଲା, ଆଉ ସେହି ବ୍ୟବସାୟୀ ବ୍ୟକ୍ତିଗଣ ସୁସମାଚାର ପ୍ରଚାର କରିବାକୁ ଚେଷ୍ଟା କରୁଥିଲେ। ସେମାନେ ଆପଣମାନଙ୍କ ସ୍ଥାନରୁ ଆପଣମାନଙ୍କ ପଦବୀରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିଥିଲେ। ଆମମାନେ ପ୍ରଚାରକଗଣ ତାହାକୁ ସମାନ୍ତର ସ୍ଥାନକୁ ଘେନି ଆସିବା ନିମନ୍ତେ ଖୁବ୍ କଠିନ ସମୟ ସମ୍ମୁଖୀନ ହୋଇଥିଲୁ। ପୁଣି ସେମାନେ କରିପାରିଲା ଭଳି ଅତି ସାଧାରଣ ଧରଣର ପ୍ରଭାବକୁ ସେହି ଜାଗାରେ ପକାଇ ପାରିଥିଲେ, ଆଉ ଏହିପରି ପୁଣି ସେହିପରି ଭାବରେ ସେମାନେ ଅତି ସାମାନ୍ୟ ଧରଣର ଚାତୁରୀକୁ ବ୍ୟବହାର କରିଥିଲେ, ପୁଣି ଏହାକୁ ଏପରି ଜଟିଳ କରି ପକାଇଥିଲେ ଯେ କଣ ଯେ କରିବା କଥା ତାହା ସୁଦ୍ଧା ଆପଣମାନେ ବୁଝିନଥାନ୍ତି। ବହୁଧା କୌଣସି ଏକ ଗୀର୍ଜାଘରେ ଏକ ଛୋଟ କାଟର ମଣ୍ଡଳୀ ଏକ ପ୍ରକାର ଉଦ୍ଦୀପନ ସଭାକୁ କରୁଥିବାର ଦେଖାଯାଏ, ପୁଣି କେହି ଜଣେ ଅନ୍ୟ ବ୍ୟକ୍ତି ଅନ୍ୟତ୍ର ଯିବାକୁ ଇଚ୍ଛା କରିଥାନ୍ତି, ପୁଣି ପ୍ରାର୍ଥନା ସଭାଟିରେ ପରିଚାଳିତ କରିଥାନ୍ତି। ଆଉ ବାଇବଲ ପ୍ରକୃତରେ ଯାହା କହିଥାଏ ତାହାର ସମ୍ପୂର୍ଣ୍ଣ ବିପରୀତ ବିଚାରଧାରାଟିଏ ସେ ଲାଭ କରିଥାନ୍ତି, ତଥାପି ଯେପରି ଭାବେ ହେଉନା କାହିଁକି ସେ ତାହାକୁ ବିଶ୍ୱାସ କରିଥାନ୍ତି। ପୁଣି ସେ ଏକ ପ୍ରକାର ପ୍ରଭାବକୁ ସୂତ୍ରପାତ କରିବେ, ଆଉ ଅନ୍ୟମାନେ ଏଥିରୁ ଦୂରେଇ ଯିବେ। ତେଣୁ ଏହି ସମାଚାରଟି ଯେତେବେଳେ ଯେପରି ଭାବରେ ଅଗ୍ରସର କରୁଅଛି ତାହାକୁ ସେହିପରି ଭାବରେ ସୁରକ୍ଷା କରି ରଖିବାର କାର୍ଯ୍ୟଟି ହିଁ ଏତେବେଳେ ଆମମାନଙ୍କ କରଣୀୟ ବିଷୟ। ଏହା ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ, ପୁଣି ସକଳ ପ୍ରକାରର ଅସତ୍ୟକୁ ଏଥିରୁ ଦୂରେଇ ରଖନ୍ତୁ। ପୁଣି ଆମମାନେ ଯଦି ଉତ୍ତମ ଦିଶାଳକୁ କଦାପି ଅଗ୍ରସର କରୁଥାଉ ତେବେ ସେପରି କରନ୍ତୁ। ତତ୍ପରେ ମୁଁ କହିଥିଲି ଭାତୃଗଣ କୌଣସି ପ୍ରକାର ଭ୍ରାନ୍ତିଜନକ ବିଷୟ ସେଠାରେ ଅଛି ଯେହେତୁ ଆପଣମାନେ ସମସ୍ତେ ବ୍ୟବସାୟୀଗଣ ଅଟନ୍ତି। ପ୍ରଥମେ ଆପଣମାନେ ପାଖକୁ ଯାଇ ଅନୁରୋଧ କରିବା ବିଷୟକୁ ଆଦୌ ଜାଣନ୍ତି ନାହିଁ। ସେବା କର୍ମର ଯୋଗ୍ୟ ପଦକ୍ଷେପର ବିଷୟକୁ ଆପଣମାନେ ଆଦୌ ବୁଝନ୍ତି ନାହିଁ ଯେହେତୁ ସେବା କାର୍ଯ୍ୟର ଉଦ୍ଦେଶ୍ୟ ତାହା ତ ପରମେଶ୍ୱରଙ୍କଠୁ ଆହ୍ୱାନ କରାଯିବାର ଏକ ବରଦାନ ଅଟେ। ପରମେଶ୍ୱର ମଣ୍ଡଳୀ ମଧ୍ୟରେ ପ୍ରଥମେ ପୀଡ଼ିତଗଣଙ୍କୁ ତତ୍ପରେ ଭାବାଦିଗଣଙ୍କୁ ଶିକ୍ଷକଗଣଙ୍କୁ ପ୍ରଚାରକଗଣଙ୍କୁ ପୁଣି ପାଳକମାନଙ୍କୁ ପ୍ରଦାନ କରିଥାନ୍ତି। ପୁଣି ମଣ୍ଡଳୀର ପୂର୍ଣ୍ଣାଙ୍ଗ ପ୍ରାପ୍ତି ନିମନ୍ତେ ପରମେଶ୍ୱର ମାନଙ୍କୁ ନିଯୁକ୍ତ କରିଥାନ୍ତି। ବ୍ୟବସାୟୀଗଣଙ୍କୁ ସାକ୍ଷାତ କରିବା ଉଚିତ ଅଟେ। ମହିଳାଗଣ ଗୃହିଣୀଗଣ ପୁଣି କେହି ଜଣେ ବ୍ୟକ୍ତିଙ୍କ ଘରେ ଆପଣ ଯଦି ଜଣେ ଦାସୀ ହୋଇ କାର୍ଯ୍ୟ କରୁଥାନ୍ତି ସେଥିରେ କିଛି ଯାଇ ଆସୁ ନାହିଁ। ମାତ୍ର ଆପଣମାନେ ସମସ୍ତେ ସାକ୍ଷାତ କରନ୍ତୁ। ରାଜ୍ୟର ନିମନ୍ତେ ଆପଣମାନେ ଯାହା କିଛି କାମକୁ କରିପାରନ୍ତି ତାହାକୁ କରନ୍ତୁ। ତଥାପି ନିଜ ବୁଦ୍ଧି ବିଭାଗକୁ କଦାପି ପ୍ରବେଶ କରନ୍ତୁ ନାହିଁ। ସମାଚାର ଯାହା କିଛି କହେ କେବଳ ତାହାକୁ କହନ୍ତୁ। ପୁଣି ଅଗ୍ରସର କରନ୍ତୁ ବୁଝନ୍ତି ଆଉ ତାପରେ ଆପଣ ସମ୍ଭବତଃ ଏକ ପ୍ରକାର ପ୍ରଭାବକୁ ଲାଭ କରିପାରନ୍ତି। ଉତ୍ତମ କଥା ପରମେଶ୍ୱର ଯେ ଆପଣଙ୍କୁ ଆହ୍ୱାନ କରନ୍ତି ଏହାକୁ ନ ଜାଣିବା ପର୍ଯ୍ୟନ୍ତ ଆଦୌ ପ୍ରଚାର କରନ୍ତୁ ନାହିଁ। ଆପଣ ନିଜର ସାକ୍ଷାତ ସହିତ ଏବଂ ସେହି ବରଦାନ ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ। କାରଣ ଆପଣ ସେବା ଯଦି ନ କରନ୍ତି ତେବେ ଆପଣ ଏକ ପ୍ରକାର ଭ୍ରାନ୍ତ ଧାରଣାର ଶିକାର ହେବେ। ତାପରେ ଆପଣମାନେ ସବୁକିଛି ବିଷୟକୁ ଗୋଳମାଳିଆ କରି ଅସ୍ତବ୍ୟସ୍ତ କରି ପକାଇବେ ତାହା ହିଁ ଏହା ଅଟେ। ପୁଣି ଏହା ପରମେଶ୍ୱରଙ୍କୁ ଆଦୌ ସନ୍ତୁଷ୍ଟି କରିନଥାଏ ତାହା ଏହି ସ୍ଥାନରେ ପ୍ରମାଣିତ ଅଟେ। ଆଉ ଏହି ରାଜା ସେ ଯେତେବେଳେ ବର୍ଷିତ ହୋଇଥିଲେ ପୁଣି ଭବନର ସେବକମାନଙ୍କ ଦ୍ୱାରା ସତ୍ୟକଥାଟିଏ ଅବଗତ କରାଯାଇଥିଲେ। ପୁଣି ସେ ଯେ ଭୁଲ କାମଟିଏ କରିଥିଲେ ସେପରି କହିବାର ଚେଷ୍ଟା କରାଯାଇଥିଲେ ଯେହେତୁ ହାରଣଙ୍କ ବଂଶଧରମାନଙ୍କ ନିମନ୍ତେ ସେପରି ନୈବେଦ୍ୟର କର୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ଈଶ୍ୱର ନିର୍ଦ୍ଦେଶ ଦେଇଥିଲେ। ପୁଣି ସେହି ସେବାର କର୍ମକୁ କରିବା ନିମନ୍ତେ କେବଳ ସେମାନେ ହିଁ ନିଯୁକ୍ତି ଦାନ କରାଯାଇଥିଲେ। ସେମାନଙ୍କୁ ତାହା ହିଁ କରିବାକୁ ଥିଲା। ସେମାନେ ସେଥିପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲେ। ପୁଣି ସେହି ସମସ୍ତ କାର୍ଯ୍ୟ କରିବା ନିମନ୍ତେ ସେମାନେ ପ୍ରକୃତ ଭାବରେ ଅଭିଷିକ୍ତ ଥିଲେ। ପୁଣି ଜଣେ ନରପତି ସେ ଯେ କେତେ ଧାର୍ମିକ ଥିଲେ ଏଥିପାଇଁ କିଛି ଯାଇ ଆସେ ନାହିଁ। ପୁଣି ପରମେଶ୍ୱର ଯେ ତାଙ୍କୁ କେତେ ଅଧିକ ରୂପେ ଆଶୀର୍ବାଦ କରିଥିଲେ ସେଥିରେ କିଛି ଯାଇ ଆସେ ନାହିଁ। ତଥାପି ଧୂପାଳି ଧରି ଧୂପ ଦେବା ଅଧିକାର ତାଙ୍କର ଆଦୌ ନଥିଲା। ସେ ତ ଜଣେ ଯାଜକଙ୍କ ସ୍ଥାନକୁ ଗ୍ରହଣ କରି ନେଇଥିଲେ। ପୁଣି ତାଙ୍କୁ ଏପରି କର୍ମ କରିବା ଆଦୌ ଉଚିତ ବିଷୟ ନଥିଲା। ଆଉ ସେ ଯେତେବେଳେ ଭର୍ଷିତ ହୋଇଥିଲେ ସେତେବେଳେ ସେ କୋପିତ ହୋଇ ଉଠିଥିଲେ। ତାଙ୍କ କ୍ରୋଧ ଅତିଶୟ ପ୍ରଜ୍ୱଳିତ ହୋଇଥିଲା। ପୁଣି ତାଙ୍କ କ୍ରୋଧ ଯେତେବେଳେ ପ୍ରଜ୍ୱଳିତ ହୋଇଥିଲା ଠିକ ସେତିକି ବେଳେ କୁଷ୍ଠ ତାଙ୍କ ମଧ୍ୟରେ ଦେଖାଦେଇଥିଲା। ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଆଉ ସେ ଧୂପାଳିକୁ ସେହି ସ୍ଥାନରେ ଛାଡି ଦେଇଥିଲେ ପୁଣି ଭବନରୁ ପଳାୟନ କରିଥିଲେ। ବୁଝନ୍ତି ତ କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କର ନକଲ କରିବାକୁ ଚେଷ୍ଟା କରୁଥିଲେ ଆମମାନଙ୍କୁ ସେପରି ବ୍ୟବହାର କରିବା ଆଦୌ ଉଚିତ ବିଷୟ ନୁହେଁ। ଆପଣା କ୍ରୋଧର ବଶବର୍ତ୍ତୀ ଥାଇ ସେ ଭୁଲ କରିଥିଲେ ପୁଣି ସେ ଆଘାତ କରାଯାଇଥିଲେ। ଓହୋ ଏହି ଯୁବକ ଭାବାଜୀଙ୍କ ନିମନ୍ତେ ତାହା ନିଶ୍ଚିତ ରୂପେ ଏକ ଶିକ୍ଷା ବିଷୟ ଥିଲା। ସେ ଯେ କେଡ଼େ ବିଶ୍ୱସ୍ତ ଥିଲେ କେଡ଼େ ମହାନ ବ୍ୟକ୍ତି ଥିଲେ ଏଥିରେ କିଛି ଯାଇ ଆସେ ନାହିଁ। ତାଙ୍କୁ ନିଜର ଆହ୍ୱାନରେ ସୁସ୍ଥିର ହୋଇ ରହିବାକୁ ଥିଲା ତାହିଁ ସେ ଲକ୍ଷ୍ୟ କରିଥିଲେ। ଏହି ସମାଚାରଟି ଯେ ଟେପ୍ କରାଯାଇଅଛି ସେପରି ମୁଁ ହୃଦୟଙ୍ଗମ କରେ। ପୁଣି ଏହା ଯେ ସେପରି କରାଯିବ ତାହା ମୁଁ ଜାଣେ। ସମସ୍ତ ଜଗତ ଏହା ପ୍ରେରିତ ହୋଇଥାଏ। ଅରଣ୍ୟ ମଧ୍ୟକୁ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳ ଗୁଡାକୁ ପୁଣି ଅନ୍ୟାନ୍ୟ ଅନେକ ସ୍ଥାନକୁ ପ୍ରେରିତ ହୋଇଥାଏ। ଆଜି ରାତିରେ ଏଠାରେ ପ୍ରଚାରିତ ହେଉଥିବା ସମାଚାରଟି ବିଭିନ୍ନ ଭାଷାରେ ଅନୁବାଦିତ ହେବ। ତଥାପି ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ମୁଁ ଏହାକୁ କହେ ଯେ କିପରି ହୋଇପାରନ୍ତା। ଅନେକ ଏପରି କହିଥାନ୍ତି ଆପଣ ସେହି ଅମୁକ ସଂସ୍ଥାରେ କାହିଁକି ଯୋଗଦାନ କରନ୍ତି ନାହିଁ, ଆପଣ ପେଣ୍ଟିକଷ୍ଟାଲ ମାନଙ୍କ ସହିତ ବେଶି କାହିଁକି ପ୍ରଚାର କାର୍ଯ୍ୟ କରି ଆସନ୍ତି ନାହିଁ, ଆପଣ ସେଠା ସ୍ଥିତ ସେହି ନିଶ୍ଚିତ ଦଳ ସହିତ କାହିଁକି ଆସିନଥାନ୍ତି। ସେହି ସବୁ ଛୋଟ କାଟ ବିଷୟ ଗୁଡିକୁ ଯଥାକଥା ଚାଲିଯିବା ନିମନ୍ତେ ଆପଣ କାହିଁକି ଆଗ୍ରହ ଦେଖାଇ ନାହାନ୍ତି। ମୁଁ ଏଗୁଡିକୁ କିପରି କରିପାରେ, ମୋତେ ସେହି ସମାଚାର ସହିତ ବିଶ୍ୱସ୍ତ ହୋଇ ରହିବାକୁ ଅଛି। ଆପଣମାନେ ସେଠାରେ ଯେପରି ଦେଖିଥାନ୍ତି ପରମେଶ୍ୱରଙ୍କ ସ୍ୱର୍ଗଦୂତ ସେ ନଦୀ କୂଳରେ ସେହି ଆଲୋକର ସହିତ ଯେତେବେଳେ ଆବିର୍ଭାବ ହୋଇଥିଲେ, ପୁଣି ସରକାରଙ୍କ ଦ୍ୱାରା ଆଉ ପ୍ରତ୍ୟେକ ସ୍ଥାନ ଦ୍ୱାରା ଏହା ଯେତେବେଳେ ପ୍ରମାଣିତ ହୋଇଥିଲା, ପୁଣି ବିଜ୍ଞାନ ବଳରେ ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ଏହା ସତ୍ୟ କଥା ଭାବେ ପ୍ରମାଣିତ ହୋଇଥିଲା, ସେତେବେଳେ ସେ ମୋତେ ଏହି ବଚନ ସହିତ ବିଶ୍ୱସ୍ତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏକ ପ୍ରକାର ରୀତିନୀତି ନିମନ୍ତେ ମୁଁ ଏହାକୁ କିପରି ଭାବେ ତୁଚ୍ଛ କରିପାରେ, ତାହାକୁ କରିବା ନିମନ୍ତେ ସେହି ବ୍ୟକ୍ତିଗତ ସେଠାରେ ଯଦି ଥାନ୍ତି ତେବେ ସେମାନଙ୍କୁ ଏହାକୁ ସେପରି କରିବାକୁ ଦିଅନ୍ତୁ। କିନ୍ତୁ ସମାଚାର ପ୍ରଚାର କରିବା ନିମନ୍ତେ ଆମମାନେ ଆହୁତ ହୋଇଅଛୁ। କଦାପି ରଫା ରଫା କରନ୍ତୁ ନାହିଁ, ବଚନ ସହିତ ଦୂରତାର ସହିତ ନିଶ୍ଚଳ ଭାବରେ ରହିଥାନ୍ତୁ। ତେଣୁ କୌଣସି ଭିନ୍ନ ଧରଣର କାର୍ଯ୍ୟକୁ କରିବାକୁ ତଥା ରଫା ରଫା କରିବା ନିମନ୍ତେ ଚେଷ୍ଟା କରିବା ତାହା ଯେ କାହିଁକି ବିପଦପୂର୍ଣ୍ଣ ଅଟେ, ଏହାର କାରଣକୁ ଆପଣମାନେ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ। ପୁଣି ନିଜର ନିଜେ ଗର୍ବିତ ହୋଇ ଉଠିବା ଆଉ ଏପରି କହିବା, ଆରେ ବା ମୁଁ ଏହାକୁ କରିପାରେ, ପୁଣି ଅଧିକ ଅର୍ଥ ଉପାର୍ଜନ କରିପାରେ, ମୁଁ ଏହାକୁ ସେପରି କରିପାରେ, ପୁଣି ସକଳ ଭାତା ମୋ ସହିତ ସହମତ ହେବେ, ମୁଁ ଏହି ବଚନ ସହିତ ରଫା ଦଫା କରିପାରେ, ପୁଣି 90% ସେବକଗଣ ଏହାକୁ ଅକ୍ଲେଶ ଫେରି ଆସିବେ, ତାହା ତ ଉତ୍ତମ କଥା, ତାହା ତ ଭଲ ବିଷୟ। ପୁଣି ମୁଁ ବର୍ତ୍ତମାନ ଜାଣେ ସେମାନଙ୍କ ମଧ୍ୟରୁ ଅନେକ କହନ୍ତି ଏହା କିପରି ଧରଣର ବିଷୟ, କେତେକ ରୁଟି ପୁଣି ଅଳ୍ପ କିଛି ମାଛ, ପୀଡିତ ମାନଙ୍କୁ ସୁସ୍ଥତା ଲାଭ କରିବା, ପୁଣି ଅଦ୍ଭୁତ ଚିହ୍ନ ଗୁଡ଼ିକୁ ଆଉ ପରମେଶ୍ୱର ସକଳ ଶକ୍ତିକୁ ଦର୍ଶନ କରିବା ଇତ୍ୟାଦି, ପୁଣି ସେପରି ଅନ୍ୟାନ୍ୟ ବିଷୟ ଗୁଡ଼ିକୁ ପ୍ରଘଟିତ ହେଉଥିବା ଦେଖନ୍ତି। ସେମାନେ ଆପଣମାନଙ୍କୁ ସଭାଗୁଡ଼ାକରେ ଯୋଗଦାନ କରିବା ନିମନ୍ତେ, ପୁଣି ଲୋକମାନଙ୍କୁ ସେମାନଙ୍କ ଗୀର୍ଜା ଗୁଡ଼ାକ ପ୍ରସ୍ତାବ ପ୍ରଦାନ କରିବା ନିମନ୍ତେ, ପୁଣି ସେ ପ୍ରକାର ବିଷୟ ଗୁଡ଼ିକୁ ସମ୍ପର୍ଣ୍ଣ କରିବା ଅଭିପ୍ରାୟରେ ସେମାନେ ଆପଣମାନଙ୍କୁ ସେହି ସ୍ଥାନରେ ଉପସ୍ଥିତ କରାଇଥାନ୍ତି। ତଥାପି ବଚନ ସହିତ ସହମତି ପ୍ରଦାନ କରିବା ସମୟ ଯେତେବେଳେ ଉପସ୍ଥିତ ହୋଇଥାଏ ସେମାନେ ଏଥିରୁ ଦୂରେଇ ପଳାୟନ କରିଥାନ୍ତି। ବୁଝନ୍ତି ତ, ଆପଣମାନେ ସେପରି ଆଦୌ କରିପାରନ୍ତି ନାହିଁ, ବଚନ ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ। ପୁଣି ସେହି ଯୁବକ ଭାବାନିଙ୍କ ନିମନ୍ତେ ଏହା ଏକ ଶିକ୍ଷା ବିଷୟ ଥିଲା, ଅର୍ଥାତ୍ ସେ ଯେପରି ହେବା ପାଇଁ ସେ ଯାହା କିଛି ପ୍ରୟାସ କରିଥିଲା କାହିଁକି ସେଥିରେ କିଛି ଯାଇ ଆସେ ନାହିଁ, ତଥାପି ଆପଣଙ୍କ ଆହ୍ୱାନରେ ତାଙ୍କୁ ନିଶ୍ଚୟ ରୂପେ ସୁସ୍ଥ ଚିତ୍ତ ହୋଇ ରହିବାକୁ ହିଁ ଅଛି। ଆଶ୍ଚର୍ଯ୍ୟ ବ୍ୟାପାର ତ ଯେ ମନୁଷ୍ୟ ପ୍ରତି ଈଶ୍ୱରଙ୍କ ନିର୍ଦ୍ଦେଶ ଦାନ କରିବା ବିଷୟକୁ ଶିକ୍ଷା କରିଥିଲେ। ଆପଣ ଯଥାସ୍ଥାନରେ ସୁସ୍ଥ ଭାବେ ରହିବା ବିଷୟଟି ହିଁ ମନୁଷ୍ୟ ପ୍ରତି ଈଶ୍ୱରଙ୍କ ନିର୍ଦ୍ଦେଶ ଅଟେ। ମହିଳାଗଣଙ୍କୁ ସେମାନଙ୍କ ସ୍ଥାନରେ ଅବିଚଳିତ ଭାବେ ରହିବା ଆଦେଶଟି ସୁଦ୍ଧା ଈଶ୍ୱରଙ୍କ ନିର୍ଦ୍ଦେଶ ଅଟେ। ଆପଣମାନେ ଜଣେ ପୁରୁଷଙ୍କ ସ୍ଥାନକୁ ଆଦୌ ଗ୍ରହଣ କରିପାରନ୍ତି ନାହିଁ, ସେମାନେ ଏହାକୁ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି, ତଥାପି ଏହାକୁ ଆଦୌ କରନ୍ତୁ ନାହିଁ। ହେ ପୁରୁଷ, ନାରୀର ସ୍ଥାନକୁ ଆଦୌ ଅଧିକାର କରନ୍ତୁ ନାହିଁ, ମହିଳା ପରି ବସ୍ତ୍ର ପରିଧାନ କରନ୍ତୁ ନାହିଁ। ପୁଣି ହେ ନାରୀଗଣ, ପୁରୁଷର ଯୋଗ୍ୟ ବସ୍ତ୍ରକୁ ଆଦୌ ପରିଧାନ କରନ୍ତୁ ନାହିଁ, ଏପରି କରିବାଟା ଯେ ଘୃଣାଯୋଗ୍ୟ ବିଷୟ, ବାଇବଲ ଏପରି କହିଥାଏ। ବାଇବଲ ଏପରି କହେ ଯେ ପୁରୁଷର ଯୋଗ୍ୟ ବସ୍ତ୍ରକୁ କେହି ଜଣେ ନାରୀ ଯଦି ପିନ୍ଧେ ତା ପରମେଶ୍ୱର ଦୃଷ୍ଟିରେ ଅସୁଚି, ପୁଣି ଘୃଣାଯୋଗ୍ୟ କର୍ମ ଅଟେ। ବୁଝନ୍ତି ତ, ମାତ୍ର ଗୋଟିକରୁ ଅନ୍ୟଟିକୁ କହିବା ନିମନ୍ତେ ଆପଣମାନେ ମୁସ୍କିଲ ସେପରି କରିପାରନ୍ତି। ବୁଝନ୍ତି ତ, ମାତ୍ର ଏହା ବିରୁଦ୍ଧରେ ସ୍ୱତୋଳନ କରିବା ବିନୁ ଆପଣମାନେ କିପରି ଭାବରେ ଏହାକୁ କହିପାରନ୍ତି ବା ସମ୍ଭାଳି ରହିପାରନ୍ତି? ଆଚ୍ଛା, ତେବେ ଆପଣ ତାହାକୁ ଯେତେବେଳେ କରନ୍ତି, ଏହି ସପ୍ତାହରେ ଇଣ୍ଡିଆରେ ସ୍ଥିତ ବିଚାରାଳୟ ନିର୍ଦ୍ଦେଶକୁ ଆପଣମାନେ ଦେଖିଥିଲେ କି କିପରି ଲଜ୍ଜାଜନକ ବିଷୟ ତାହା ଅଟେ। 15 ବର୍ଷରୁ କିଛି କମ୍ ବର୍ଷ ତଳେ ଏଠାରେ ସ୍ଥିତ ପୋର୍ଟ ଫୁଲର୍ଟନ୍ ସ୍ଥାନର ଏକ ପରିବାରରେ ସେହି ସ୍ଥାନ ଆସିଥିବା କେତେକ ପରିବାର ଆଜି ରାତିରେ ଏଠାରେ ଯେ ଉପସ୍ଥିତ ଅଛନ୍ତି, ସେପରି ମୁଁ ବିଚାର କରେ। ଏଠାରେ ପୋର୍ଟ ଫୁଲର୍ଟନ୍ ଅଞ୍ଚଳକୁ ଜଣେ ଛୋଟ ବାଳିକାକୁ ବିଦ୍ୟାଳୟକୁ ସ୍କାର୍ଟ ପିନ୍ଧି ଆସିଥିବା ଯୋଗୁଁ ଶିକ୍ଷକ ଗଣ ତାହାକୁ ବିଦ୍ୟାଳୟରୁ ବାହାରକୁ କରି ଘର ପଠାଇ ଦେଇଥିଲେ। ପୁଣି ସେଥିରେ ଏହି ସପ୍ତାହରେ ସେମାନେ ସିଲାଇ କରିବାକୁ ପୁଣି ସ୍କୁଲରୁ ବାହାର କରି ଦେଇଥିଲେ, ପୁଣି ସେମାନେ ଏହାକୁ ସେପରି କରିଥିଲେ। ଏକ ଛୋଟ ବାଳିକା ବିଦ୍ୟାଳୟକୁ ସ୍କର୍ଟ ପିନ୍ଧି ଆସିବାକୁ ମନା କରିବାରୁ ସେମାନେ ତାହାକୁ ବିଦ୍ୟାଳୟରୁ ତଡ଼ି ଦେଇଥିଲେ। ଆମମାନଙ୍କ ରାଷ୍ଟ୍ରକୁ ପ୍ରକୃତରେ କଣ ହୋଇଯାଇଛି? ଏହି ରାଷ୍ଟ୍ରଟି ଯେ ସ୍ୱତନ୍ତ୍ରତା ରାଷ୍ଟ୍ର ଏପରି ମୁଁ ବିଚାର କରିଥିଲି, ପୁଣି ଧର୍ମର ସ୍ୱତନ୍ତ୍ରତାକୁ ଉଚିତ ରୂପେ ଯେ ଆମମାନେ ଲାଭ କରିଅଛୁ, ଏପରି ଏକ ବିଚାରକୁ ମୁଁ କରିଥିଲି। ପିତା ଠିଆ ହୋଇ ପଡ଼ିଥିଲେ, ପୁଣି କହିଥିଲେ ଆମ୍ଭମାନଙ୍କର କନ୍ୟା ସନ୍ତାନଗଣକୁ ସ୍କର୍ଟ ପରିଧାନ କରିବାର ଅଭ୍ୟାସ ତାହା ତ ଆମମାନଙ୍କ ଧାର୍ମିକ ବିଚାରଧାରାର ବିରୁଦ୍ଧାଚରଣ କାର୍ଯ୍ୟ ଅଟେ। 16 କିମ୍ବା 17 ବର୍ଷ ବୟସର ଆମମାନଙ୍କ ପିଲାମାନଙ୍କୁ ସ୍କର୍ଟ ପରିଧାନ କରିବା ଅଭ୍ୟାସ ତାହା ତ ଆମମାନଙ୍କ ଧାର୍ମିକ ବିଶ୍ୱାସର ବିରୁଦ୍ଧାଚରଣ ଅଟେ। ପୁଣି ସେମାନେ ଏହାକୁ ଖାରଜ କରି ପକାଇଥିଲେ ଆଉ ଝିଅଟିକୁ ବିଦ୍ୟାଳୟରୁ ତଡ଼ି ଦେଇଥିଲେ। ମୁଁ ବୁଝିଥାଏ ଯେ ସମସ୍ତେ ଯେଉଁମାନେ ସହମତ ନହିବେ, ପୁଣି ଆନ୍ତର୍ଜାତିକ ସହମତିର ଏହି ସଂଘରେ ଯୋଗଦାନ କରିବାକୁ ଅନିଚ୍ଛୁକ ହେବେ, ଯାହାକୁ ସେମାନେ ଗଠନ କରିବାକୁ ଯେତେବେଳେ ଚେଷ୍ଟା କରୁଅଛନ୍ତି, ପୁଣି ସଂରକ୍ଷଣ ପ୍ରଦାନ କରିବାକୁ ଏବଂ ସମସ୍ତ ମଣ୍ଡଳୀଗୁଡ଼ିକ ସଂଘରେ ଏକତ୍ରିତ କରି ରଖିବାକୁ ପ୍ରୟାସ କରୁଛନ୍ତି, ସେହିମାନେ ଅର୍ଥାତ୍ ଯେଉଁ ମଣ୍ଡଳୀଗୁଡ଼ିକ ଏଥିରେ ଯୋଗଦାନ କରିବେ ନାହିଁ, ପୁଣି ଏହା ସହିତ ସଂଘବଦ୍ଧ ହୋଇ ରହିବେ ନାହିଁ, ସେମାନେ ସେହି ଲୋକମାନଙ୍କ ନିମନ୍ତେ ଏକ କ୍ଷୁଦ୍ର ରାଜ୍ୟକୁ ଗଠନ କରିବାକୁ ଯାଉଛନ୍ତି। ସେମାନେ ସେହି ବ୍ୟକ୍ତିଗଣଙ୍କୁ ଆଲାସ୍କା ଅଞ୍ଚଳକୁ ପଠାଇ ଦେବାକୁ ଯୋଜନା କରୁଛନ୍ତି। ହୋଇପାରେ ଶୀତ ପ୍ରହ ଅଞ୍ଚଳ ମଧ୍ୟକୁ ନିରାଶର ନିଷ୍କ୍ରିୟ ବାତାବରଣ ମଧ୍ୟକୁ ଆପଣମାନେ ଯିବାକୁ ପ୍ରସ୍ତୁତ ହୋଇପାରନ୍ତି, ଯେହେତୁ ସେହିପରି ଏକ ସମୟ ଯେ ପ୍ରସ୍ତୁତ ହେଉଛି ସେପରି ବୋଧ ହେଉଛି। ତେଣୁ କରି ହତୋତ୍ସାହର କିପରି ଧରଣର ବିଷୟ, ମୋର ଆଜୀବନ ବନ୍ଧୁ ଜିମ୍ ପୋଲ ତାଙ୍କର ପୁଅ ଆଜି ରାତିରେ ଏହି ସ୍ଥଳରେ ଠିଆ ହୋଇଛନ୍ତି। ମୁଁ ଇଚ୍ଛା କରିଥିଲି ଯେ ତାଙ୍କର ପିତା ଯଦି ଆସିପାରିଥାନ୍ତେ ପୁଣି ତାଙ୍କର ପୁଅ ଯେ କଣ କରିଥିଲେ ତାହାକୁ ଦେଖିଥାନ୍ତେ। ଆଜି ଦୂରଭାଷ ସଞ୍ଚାର ମାଧ୍ୟମରେ ଆମମାନେ ଉଭୟ କଥାବାର୍ତ୍ତା କରୁଥିଲୁ, ପୁଣି ସେ ଜଣଙ୍କ ବିଷୟରେ ମନ୍ତବ୍ୟ ପ୍ରଦାନ କରୁଥିଲେ, ଜଣେ ସମାଚାର ପାଠକଙ୍କ ସମ୍ବନ୍ଧରେ କିମ୍ବା ଅନ୍ୟ କେହି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ସେ ମନ୍ତବ୍ୟ ପ୍ରଦାନ କରୁଥିଲେ। ଏପରି ମୁଁ ବିଚାର କରେ ସେହି ଜଣଙ୍କ ପ୍ରକୃତିରେ ଯେ କିଏ ଥିଲେ ତାହାକୁ ମୁଁ ଏତେ ମନେ ପକାଇ ପାରେ ନାହିଁ, ତଥାପି ଏପରି କହିଥିଲେ ଏହା ସେପରି ହୋଇ ଆସୁଥିଲା, ଅର୍ଥାତ୍ ସପ୍ତାହରେ ଥରେ ଆମେରିକା ଅଧିବାସୀ ଗଣ ସ୍ନାନ କରୁଥିଲେ, ପୁଣି ପ୍ରତ୍ୟହ ପ୍ରାର୍ଥନା କରୁଥିଲେ। ମାତ୍ର ତତ୍ପରେ ସେ ଏପରି କହିଥିଲେ ବର୍ତ୍ତମାନ ସେମାନେ ପ୍ରତିଦିନ ସ୍ନାନ କରନ୍ତି, ପୁଣି ସପ୍ତାହରେ କେବଳ ଥରକ ପାଇଁ ପ୍ରାର୍ଥନା କରନ୍ତି। ବିନା ସ୍ନାନ କରି ମୁଁ ଯେ ପ୍ରାର୍ଥନା କରିବି ଏପରି ବିଶ୍ୱାସ କରେ, ତେଣୁ ଆମମାନେ କେତେ ପତିତ ହୋଇଛୁ ଏହା ତାହା ଦେଖାଉଅଛି। ଏହି ରାଷ୍ଟ୍ରଟି ପ୍ରକୃତରେ କଣ ହୋଇଛି? ପ୍ରାୟ 5 ବର୍ଷ ପୂର୍ବେ ମୁଁ ଓହିଓରେ ଥିଲି, ପୁଣି ସେଠାକାର ଏକ ସ୍ଥାନରେ ମୁଁ ଉପାସନା ସଭାକୁ କରୁଥିଲି। ସେହି ସମୟରେ ମୁଁ ଯେଉଁ ସ୍ଥାନରେ ଉପାସନାର ସଭାକୁ କରୁଥିଲି ତାହାର ନାମ କଣ ଥିଲା? ହଁ, ଚାଟାକୁଆ। ପୁଣି ହୋଟେଲରେ ମୁଁ ସମାଚାରର ପଙ୍କ୍ତିକୁ ଶୁଣୁଥିଲି, ପୁଣି ଏହା ଏପରି କହିଥିଲା ଯେ ଆଜି ଅପରାହ୍ନରେ ଏଠାକାର ଓହାଇଓ ସ୍ଥିତ ଏକ ବିଚାରାଳୟରେ ସ୍ୱତନ୍ତ୍ରତାର ସେ ପୁଷ୍ପଟି ମଉଳି ପଡ଼ିଥିଲା। ଆମେରିକୀୟ ଜନତା ସେମାନେ ଆପଣମାନଙ୍କ ସନ୍ତାନଗଣକୁ ପବ୍ଲିକ ସ୍କୁଲକୁ ପଠାଇବା ନିମନ୍ତେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ନିଜର ବିଦ୍ୟାଳୟ ଅଛି। ସେହିପରି ଏକ ନିଶ୍ଚିତ ପଡ଼ୋଶୀଙ୍କ ଆବାସ ସ୍ଥାନର ପାଖାପାଖି ଅଞ୍ଚଳରେ ଯେଉଁ ସ୍ଥାନରେ ଏହି ବିଦ୍ୟାଳୟଗୁଡ଼ିକ ଅବସ୍ଥିତ, ସେମାନେ ସେଠାରେ କୌଣସି ଉଚ୍ଚ ବିଦ୍ୟାଳୟର ସୁବିଧାକୁ ଲାଭ କରିନଥିଲେ। ଏହା ତ ଓହାଇଓର ପୁଣି ଇଣ୍ଡିଆନାର କାନୁନ ବ୍ୟବସ୍ଥା ଅଟେ। ଏହା ଯେ ରାଷ୍ଟ୍ରୀୟ କାନୁନ ବ୍ୟବସ୍ଥା ଉପରେ ମୁଁ ବିଚାର କରେ ଯେ ପିଲାମାନେ 16 ବର୍ଷରେ ପଦାର୍ପଣ କରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ବିଦ୍ୟାଳୟକୁ ଯିବାଟା ବାଧ୍ୟତାମୂଳକ ନିୟମ ଅଟେ। ପୁଣି ଏହି ବ୍ୟକ୍ତିଙ୍କର ଅନେକ ସନ୍ତାନସନ୍ତତି ଥିଲେ ଯେଉଁମାନଙ୍କ ବୟସ 16 ବର୍ଷ ହୋଇନଥିଲା, ପୁଣି ସେ ଆପଣାର ସନ୍ତାନସନ୍ତତିଙ୍କୁ ସେହି ପବ୍ଲିକ ସ୍କୁଲକୁ ପଠାଇ ନଥିଲେ ଯେଉଁ ସ୍ଥାନରେ ସେମାନେ ଡର୍ବିନ୍ଙ୍କର ମତଗୁଡ଼କୁ ପଢ଼ାଉଥିଲେ। ସେହି ବ୍ୟକ୍ତି ଜଣକ ଏକକ ଯୁବକୋଶରୁ ଓହ୍ଲାଇ ଆସି ମାଙ୍କଡ଼ର କୋଷ ପରି ଏକ ଅସମ୍ଭବ କୋଷ ପରି ମତବାଦକୁ ପ୍ରବେଶ କରିଥିଲେ, ଆଉ ସବୁକିଛି ପରିସ୍ଥିତିରେ ସେ ତାହା ହିଁ ଅଟନ୍ତି, କେବଳ ଉନ୍ନତ ଧରଣର ମାଙ୍କଡ଼ଟିଏ। ଆଉ ସେମାନେ ଏହି ମତଟିର ସହିତ ସହମତ ହୋଇପାରିନଥିଲେ, ପୁଣି ସେମାନଙ୍କ ସନ୍ତାନସନ୍ତତିଗଣଙ୍କୁ ଏହା ସବଳ କରିବା ସପକ୍ଷରେ ସେମାନେ ନଥିଲେ, ତେଣୁ ବିଚାରାଳୟ ସେମାନଙ୍କୁ ସେହି ସ୍ଥାନକୁ ଟାଣି ଆଣିଥିଲା। ପୁଣି ଏହି ଚତୁର ଆଉ ବୁଦ୍ଧିମନ୍ତ ବିଚାରପତି ସେ ବୃଦ୍ଧ ପିତା ଓ ମାତାଙ୍କୁ ଏପରି କହିଥିଲେ, ତାଙ୍କର କୁଞ୍ଚ କୁଞ୍ଚିଆ କେଶ ସଜ୍ଜା ପୁଣି ନିଜ ପୋଷାକ ପରିଧାନ କରିବା ପୂର୍ବକ କହିଥିଲେ, ସେ କହିଥିଲେ, ମହାଶୟ, ଏହି ଓହିଓ ରାଜ୍ୟର ଏକ ନିୟମ ବ୍ୟବସ୍ଥା ଏପରି ଅଛି ଯାହା ସେପରି କହିଥାଏ, ଜଣେ ଶିଶୁ 16 ବର୍ଷରେ ପଦାର୍ପଣ କରିବା ପର୍ଯ୍ୟନ୍ତ ତାହାକୁ ବିଦ୍ୟାଳୟ ଯିବା ଉଚିତ। ପୁଣି କହିଥିଲେ, ଆପଣ ନିଜର ସନ୍ତାନସନ୍ତତିଗଣଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଅସ୍ୱୀକାର କରିଥିଲେ, ଏଥିପାଇଁ ଆପଣ କି ପ୍ରକାର ଉତ୍ତର ପ୍ରଦାନ କରନ୍ତି? ସେ କହିଥିଲେ, ସମ୍ମାନ୍ୟ ମହାଶୟ, ଯେଉଁ ରାଜ୍ୟରେ ମୁଁ ଜଣେ ବାସିନ୍ଦା ସେପରି ଏକ ସୁନ୍ଦର ରାଜ୍ୟର କାନୁନ ବ୍ୟବସ୍ଥା ପ୍ରତି ମୋର ଗଭୀର ସମ୍ମାନ ରହିଅଛି। ପୁଣି ସେ ଏପରି କହିଥିଲେ, ତଥାପି ଅନେକ ବର୍ଷ ପୂର୍ବେ ଆମମାନେ ଏହି ସ୍ଥାନକୁ ଆସିଥିଲୁ, ଧର୍ମର ସ୍ୱତନ୍ତ୍ରତା ନିମନ୍ତେ ଆମମାନଙ୍କ ପୂର୍ବଜଗଣ ଏହି ସ୍ଥାନକୁ ଆସିଥିଲେ, ପୁଣି ସେହି ଉଦ୍ଦେଶ୍ୟ ନିମିତ୍ତ ଅର୍ଥାତ୍ ଧର୍ମର ସ୍ୱତନ୍ତ୍ରତା ନିମିତ୍ତ ଆମମାନେ ଏହି ସ୍ଥାନରେ ଅଦ୍ୟାବଧି ସୁସ୍ଥିର ଅଛୁ। ପୁଣି ଆମମାନଙ୍କ ଧର୍ମ ତ ଏହା ଆଦୌ ଶିକ୍ଷା ଦିଏ ନାହିଁ ଯେ ପଶୁରୁ ଆମମାନେ ମନୁଷ୍ୟର ଜନ୍ମକୁ ପାଇଛୁ ବୋଲି, ଅର୍ଥାତ୍ ଆମମାନେ ଏପରି ବିଶ୍ୱାସ କରୁ ଯେ ଆମମାନେ ଈଶ୍ୱରଙ୍କ ସ୍ୱରୂପରେ ସୃଷ୍ଟି ହୋଇଥିଲୁ। ତେଣୁ ଯେଉଁ ବିଦ୍ୟାଳୟ ସେପରି ଧରଣର ବିଷୟକୁ ଶିକ୍ଷା ଦେଇଥାଏ, ସେହିପରି ଧରଣର ଏକ ବିଦ୍ୟାଳୟକୁ ଆମର ସନ୍ତାନସନ୍ତତିଗଣ ପ୍ରେରଣ କରିବାଟା ଆମ ଧର୍ମ ବିଶ୍ୱାସର ବିରୁଦ୍ଧାଚରଣ ବିଷୟ। ସେହି କାରଣରୁ ଆମମାନଙ୍କ ସନ୍ତାନଗଣଙ୍କୁ ବିଦ୍ୟାଳୟ ଯିବା ନିମନ୍ତେ ଆମମାନଙ୍କ ଏହି ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟର ବ୍ୟବସ୍ଥା ନାହିଁ। ପୁଣି ଏହା ନିମନ୍ତେ ନୁହେଁ ଯେ ଆମମାନେ ଆପଣଙ୍କୁ ସମ୍ମାନ କରିନଥାଉ, କାରଣ ଆପଣ ଯାହା ବିଶ୍ୱାସ କରନ୍ତି ତାହା ଆମେ ସମ୍ମାନ କରିଥାଉ, ତଥାପି ଆମମାନଙ୍କ ଉଦ୍ଦେଶ୍ୟରେ ଆମେ ତାହା ବିଶ୍ୱାସ କରିନଥାଉ। ପୁଣି ଆମମାନଙ୍କ ସନ୍ତାନଗଣକୁ ଯେ ତାହା ଶିକ୍ଷା ଦିଆଯାଉ ସେପରି ବିଷୟକୁ ଆମମାନେ ଇଚ୍ଛା କରିନଥାଉ। ସେ କହିଥିଲେ, ତୁମମାନେ ନିଜ ନିଜର ସନ୍ତାନଗଣକୁ ବିଦ୍ୟାଳୟକୁ ପଠାଇବ, ଅନ୍ୟଥା ତୁମ୍ଭେ ଓ ତୁମର ପତ୍ନୀ ଦୀର୍ଘ 2 ବର୍ଷ ଧରି ରାଜ୍ୟର କାରାଗାରରେ ଦଣ୍ଡିତ ହେବ। ତାପରେ ପଚାରିଥିଲେ ତୁମମାନଙ୍କ ସିଦ୍ଧାନ୍ତ କଣ? ସେ କହିଥିଲେ ମା ଓ ମୁଁ ଆମେ ଉଭୟ 2 ବର୍ଷର କାରାବାସକୁ ଭୋଗ କରିବୁ। ତତ୍ପରେ ସେମାନେ ବୁଲି ପଡିଥିଲେ, ପୁଣି ବାହାରି ଆସିବାକୁ ଲାଗିଥିଲେ। ସେ ବୃଦ୍ଧ ବିଚାରପତି ସମ୍ଭବତଃ ଟିକିଏ ଦୋଷୀ ବୋଲି ନିଜକୁ ଅନୁଭବ କରିଥିଲେ, ତେଣୁ ସେପରି କହିଥିଲେ, ମନେ ପକାନ୍ତୁ ତୁମର ବାଇବଲ ସେପରି କହିନଥାଏ କି କାଇସରଙ୍କ ଯାହା ତାହା କାଇସରଙ୍କୁ ଦିଅ ବୋଲି। ଆଉ ପିତା ବୁଲି ପଡିଥିଲେ, ପୁଣି ସେ କହିଥିଲେ ଈଶ୍ୱରଙ୍କୁ ଯାହା ତାହା ବିଷୟରେ କଣ? ସମ୍ବାଦ ପାଠକାରୀ ବ୍ୟକ୍ତି ଏପରି କହିଥିଲେ, ଆଚ୍ଛା ତେବେ ଏହି ସ୍ୱତନ୍ତ୍ରତାର ମାନ୍ୟତା କାହିଁ? ତତ୍ପରେ ବିଚାରପତି ଏପରି କହିଥିଲେ, ମୁଁ 2 ବର୍ଷର କାରାବାସ ଦଣ୍ଡ ତୁମମାନଙ୍କ ନିମନ୍ତେ ପ୍ରଦାନ କରିବାର ଆଦେଶ ପ୍ରଦାନ କରେ। ସେ କହିଥିଲେ, ତେବେ ତ ସ୍ୱତନ୍ତ୍ରତା ଆଜି ଅପରାହ୍ନରେ ସ୍ୱତନ୍ତ୍ରତାର ଫୁଲଟି ବିଚାର ପ୍ରକୋଷ୍ଠରେ ମୋଡ଼ି ଯାଇଅଛି। ଯେପରି ଭାବେ ହେଉ ନା କାହିଁକି, ମଦ୍ୟପଗଡ କିମ୍ବା ମାତାଳ ବ୍ୟକ୍ତି ଜଣକ ସେମାନେ ଯେପରି ଅଦ୍ଭୁତ ଧରଣ ହୋଇଥାନ୍ତେ ନା କାହିଁକି, ସେଥିପାଇଁ କିଛି ଯାଏ ଆସେ ନାହିଁ। ତଥାପି ସେମାନେ ପବିତ୍ର ଜୀବନଯାପନ ବିଷୟକୁ ବିଶ୍ୱାସ କରନ୍ତି। ପୁଣି ସମସ୍ତ ଯୁକ୍ତରାଷ୍ଟ୍ର ମଧ୍ୟରେ ଏପରି କୌଣସି ଲେଖାଯାକ ଦସ୍ତାବେଜ ନାହିଁ ଯେଉଁ ସ୍ଥାନରେ ସେମାନେ ଯେ କଦାପି କୌଣସି ପ୍ରକାରର ଯୁବକ ସୁଲଭ ଅପରାଧ କରିଅଛନ୍ତି ସେପରି କିଛି ପ୍ରମାଣ ଅଛି। କେହି ଜଣେ ବ୍ୟକ୍ତି ସେପରି ନାହାନ୍ତି, କେହି ଜଣେ ଶିଶୁ ସେପରି ନାହାନ୍ତି। ସେମାନଙ୍କ ଧର୍ମ ବିଶ୍ୱାସ କ୍ଷେତ୍ରରୁ ଯେପରି ବାଳକ ସୁଲଭ ଅପରାଧୀ ସେମାନେ କଦାପି ହୋଇନଥିଲେ। ସେମାନେ ଯେପରି ଭାବରେ ହେବାକୁ ଚାହାନ୍ତି ସେମାନଙ୍କୁ ସେପରି ଅଦ୍ଭୁତ ଧରଣ ହେବାକୁ ଦିଅନ୍ତୁ। ସେମାନେ ସଠିକ ରୂପେ ପ୍ରତିପାଳିତ ହୋଇଥିଲେ ମୁଁ ସେମାନଙ୍କୁ ଦୋଷ ଦେଇ ନ ପାରେ। ତଥାପି ସବଳ କରନ୍ତୁ, ଠିକ ସେହି ସମୟରେ ପୁଷ୍ପଟି ମୋଡ଼ି ପଡିଥିଲା, ମାତ୍ର 10 ମିନିଟ ପରେ ତାହା ପୁଣି ସତେଜ ହୋଇ ଉଠିଥିଲା। ବିପକ୍ଷର ଓକିଲ ପୁଣି ଅନ୍ୟମାନେ ସୁଦ୍ଧା ସେମାନଙ୍କ ପୁସ୍ତକଗୁଡାକୁ ଖୋଲିଥିଲେ ଆଉ କହିଥିଲେ, ତେବେ ତ ଆମ୍ଭେମାନେ ନିଜ ନିଜର କର୍ତ୍ତବ୍ୟରୁ ଅବ୍ୟାହତି ନେଉଛୁ, କାରଣ ଆପଣ ସେହି ସମ୍ବିଧାନକୀୟ ଅଧିକାରକୁ ଯଦି ଖଣ୍ଡନ କରନ୍ତି ତେବେ ସେମାନେ ଏହାର ବାକି ରହିଯାଇଥିବା ଅଂଶକୁ ମଧ୍ୟ ଉଲ୍ଲଂଘନ କରିବେ। ସେଦିନର ଘଟଣାକୁ ଆପଣମାନେ ଧ୍ୟାନ ଦେଇଥିଲେ କି? ଯେତେବେଳେ କି ଜ୍ଞାନୀ ବୃଦ୍ଧ ମେଥଡିଷ୍ଟ ବିଶପ ଗୋଟିଏ କଥାକୁ କହିଥିଲେ, ସେ ବିଷୟରେ ସେ କଣ କହିଥିଲେ? ସେହି ପ୍ରାର୍ଥନାକୁ ଉପାସନାଳୟରେ ବିଦ୍ୟାଳୟରେ କରିଥିଲେ, ତାହା ତ ସେ ମେଥଡିଷ୍ଟ ମଣ୍ଡଳୀ ନଥିଲା। ସେ ବିଶପଙ୍କୁ ତାହା ବୁଝିବା ନିମନ୍ତେ ଅଧିକ ଜ୍ଞାନୀ ହେବାର ଆବଶ୍ୟକ ଥିଲା। ତାହା ତ ଅନ୍ୟ ଏକ ଦଳ ଥିଲା ଯେଉଁମାନେ ଲକ୍ଷ୍ୟ କରୁଥିଲେ ଯେ ସେମାନେ କେତେ ସଫଳତା ସହିତ ଏ ଦଳକୁ ସେପରି ଧରଣର ପ୍ରାର୍ଥନାକୁ ବିଦ୍ୟାଳୟରେ ପରିଚାଳିତ କରିବା ନିମନ୍ତେ ସଫଳତା ହାସଲ କରିପାରନ୍ତି। ସେମାନେ ଯଦି ସେମାନେ ସେହି ଉଦ୍ୟମରେ ଯଦି ସଫଳ ହୋଇଯାଆନ୍ତି ତେବେ ସେମାନେ ଅନ୍ୟଟିକୁ ଯଥାଶୀଘ୍ର ଲାଗୁ କରିଦେବା ନିମନ୍ତେ ସଫଳ ହୋଇଯିବେ। ସେମାନେ ପାରୁ ପର୍ଯ୍ୟନ୍ତ ସମସ୍ତ ବାହ୍ୟିକ ବିଷୟକୁ ଅଧିକାର କରି ପକାଉଛନ୍ତି, ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ସେମାନେ ଏହାକୁ ପାଇବେ। ଓହୋ, ଆମମାନେ କୃଷକୁ ଆବଶ୍ୟକ କରୁ, ଆମମାନେ ଯେତେବେଳେ ସକ୍ଷମ ହୋଇପାରିଥାଉ ସେତେବେଳେ ଖ୍ରୀଷ୍ଟଙ୍କୁ ଆବଶ୍ୟକ କରୁ। ମନୁଷ୍ୟ ଦ୍ୱାରା କଦାପି ପ୍ରଭାବିତ ନ ହୁଅନ୍ତୁ ଯେ କେହି ହୋଇପାରେ ଅଧିକ କିଛି ମାସୁଲ ଲଗାଇ ଦେଇପାରେ। ସେପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଦୌ ପ୍ରଭାବିତ ହେବାକୁ ଇଚ୍ଛା କରନ୍ତୁ ନାହିଁ ଯିଏକି ଚଳାଇବା ନିମନ୍ତେ ଆପଣଙ୍କୁ ଅଧିକ ଉତ୍ତମ ଯନ୍ତ୍ର ଦ୍ୱାରାଟିଏ ପ୍ରଦାନ କରିବେ କିମ୍ବା ବାସ କରି ରହିବା ନିମନ୍ତେ ସୁନ୍ଦର ଗୃହଟିଏ ପ୍ରଦାନ କରିବେ। ଆଉ ସେପରି କରିବା ଦ୍ୱାରା ଖ୍ରୀଷ୍ଟଙ୍କ ନିମନ୍ତେ ଆପଣଙ୍କ ସହିତ ଥିବା ଜ୍ୟେଷ୍ଠାଧିକାରକୁ ସେ ବିକ୍ରି କରାଇଦେବେ। ଆପଣମାନେ ଏହାକୁ ସେପରି ଆଦୌ କରନ୍ତୁ ନାହିଁ। ଆପଣମାନେ କଣ କରୁଛନ୍ତି ତାହାକୁ ଧ୍ୟାନ ସହିତ ଲକ୍ଷ୍ୟ କରନ୍ତୁ। ସେହି ଜଣକ ଯିଏକି ପ୍ରଭାବିତ ହୋଇସାରିଅଛନ୍ତି ପୁଣି ପରମେଶ୍ୱରଙ୍କ ଦ୍ୱାରା ସମର୍ଥିତ ଅଟନ୍ତି ତାଙ୍କୁ ଅନୁସରଣ କରନ୍ତୁ, ଯଦ୍ୱାରା ପରମେଶ୍ୱର ଯେ ସେମାନଙ୍କର ସମର୍ଥ ଅଟନ୍ତି ଏହାକୁ ଆପଣମାନେ ତଦ୍ୱାରା ବୁଝିବେ। ଭୁଲ ଧରଣର କୌଣସି ପ୍ରଭାବକୁ ଆଦୌ ଅନୁସରଣ କରନ୍ତୁ ନାହିଁ। ହଁ, ଯଥାର୍ଥ ବିଷୟ ଅନ୍ୟର ସ୍ଥାନକୁ ଗ୍ରହଣ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ମନ୍ଦିର ମଧ୍ୟରେ ଦେଖିଥିବା ଦର୍ଶନରେ ସେ ପରମେଶ୍ୱରଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲେ, ପରମେଶ୍ୱର ନିଜ ଉଚ୍ଚୀକୃତ ହୋଇଥିଲେ। ପୁଣି ଆପଣମାନେ ଧ୍ୟାନ ଦିଅନ୍ତୁ, ଏହି ରାଜା ଯିଏକି ସେ ଯିଶାୟଙ୍କ ସମ୍ମୁଖରେ ନିଜକୁ ଏକ ଉଦାହରଣ ରୂପେ ପ୍ରସ୍ତୁତ କରିପାରିଥିଲେ। ପୁଣି ଯିଶାୟ ଏ ବିଷୟକୁ ସୁଦ୍ଧା ଲକ୍ଷ୍ୟ କରିଥିଲେ ଯେ ଆପଣଙ୍କର ଯୋଗ୍ୟ ଆହ୍ୱାନରୁ ରାଜା ଯଥାଶୀଘ୍ର ଦୂରେଇ ଯିବା ପରେ ପରମେଶ୍ୱର କୁଷ୍ଠରୋଗ ଦ୍ୱାରା ତାଙ୍କୁ ଆଘାତ କରିଥିଲେ। ତତ୍ପରେ ଯିଶାୟ ବିଚାର କରିଥିଲେ, ମୋତେ ପ୍ରକୃତରେ କଣ କରିବା ଉଚିତ ବିଷୟ ଅଟେ? ଉଷିଅ ମରିସାରିଥିଲେ, ସେ ଆପଣା ବାହୁରେ ଭାରାକ୍ରାନ୍ତ ହୋଇ ପଡିଥିଲେ। ପୁଣି ସେ ଯେ ନାଶ ହୋଇ ସାରିଛନ୍ତି ଏପରି ବିଚାର କରିଥିଲେ, ସେ ପ୍ରକୃତରେ କଣ କରିବେ? ଜୀବନ ତାଙ୍କ ପାଇଁ ବସ୍ତୁତଃ ସ୍ୱୟଂରୁ ଦୂରେଇ ଯାଇଛି। ତେଣୁ ଏହି ଯୁବକ ଭାବବାଦୀ ଜଣକ ସେ କଣ କରିଥିଲେ? ପ୍ରାର୍ଥନା କରିବା ନିମନ୍ତେ ମନ୍ଦିର ଆଡକୁ ଅଗ୍ରସର କରିଥିଲେ। ସେ ବେଦୀ ନିକଟରେ ଅଧମୁଖ ହୋଇ ପଡିଯାଇଥିଲେ, ପୁଣି ଅତି ଚିତ୍କାର ସହିତ ପ୍ରାର୍ଥନା କରିଥିଲେ। ସମୟ ସମୟରେ ଏପରି ମଧ୍ୟ ହୋଇଥାଏ ଯେ ପରମେଶ୍ୱର ଆମମାନଙ୍କ ଠାରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗକୁ ଦୂରେଇ ଯିବାକୁ ଦେଇଥାନ୍ତି। କେତେକ ବାର ଅନେକ ପିଲାକୁ ଆମମାନଙ୍କୁ ଆକ୍ରାନ୍ତ କରାଇଥାନ୍ତି। ସେ ନିରୁତ୍ସାହ ଗୁଡାକୁ, ହୃଦୟ ଭଙ୍ଗା କଷ୍ଟ ଗୁଡାକୁ ଆମମାନଙ୍କୁ ଆକ୍ରମଣ କରାଇଥାନ୍ତି। ସମୟ ସମୟରେ ସେ ସେଗୁଡାକୁ ଏଥିପାଇଁ ଘଟାଇଥାନ୍ତି ଯେପରିକି ଆପଣମାନେ ଯେଉଁ ସ୍ଥାନରେ ପହଞ୍ଚି ସୁସମାଚାର ଦ୍ୱାରା ପ୍ରଭାବିତ ହୋଇପାରନ୍ତି, ସେ ଯଥାସ୍ଥାନରେ ଆପଣମାନଙ୍କୁ ଏପରି ଉପସ୍ଥିତ କରାନ୍ତି। ଏହାକୁ ଗ୍ରହଣ କରିବାକୁ ଅଧିକ ବିଜ୍ଞାପନ ହେଉନ୍ତୁ, ଏଥିରୁ ଦୂରେଇ ଯିବା ନିମନ୍ତେ ଅଧିକ ମୂର୍ଖତାକୁ ପ୍ରକାଶ ନ କରନ୍ତୁ। ଧ୍ୟାନ ଦିଅନ୍ତୁ ସେ ଯେ କିଛିଟା ଭିନ୍ନ ଧରଣ ବିଷୟକୁ ଅବଶ୍ୟ ଲାଭ କରିବେ ତାହା ଇସାଇ ବୁଝିଥିଲେ। ତେଣୁ ସେ କଣ କରିଥିଲେ, ସେ ମନ୍ଦିରକୁ ଯାଇଥିଲେ, ସେ ନିଜର ହସ୍ତଦ୍ୱୟକୁ ଉର୍ଦ୍ଧ୍ୱକୁ ଟେକିଥିଲେ, ପୁଣି ଈଶ୍ୱରଙ୍କ ନିକଟରେ କରୁଣ ରୂପେ କ୍ରନ୍ଦନ କରିଥିଲେ, ଆଉ ସେ ଦର୍ଶନଟି ଦେଖିଥିଲେ। ପୁଣି ସେ ଦର୍ଶନର ଅବସ୍ଥାରେ ଯେତେବେଳେ ଉପସ୍ଥିତ ହୋଇଥିଲେ, ସେ ପରମେଶ୍ୱରଙ୍କୁ ଦର୍ଶନ କରିଥିଲେ। ସେ ସେଠାରେ ଏକ ସିଂହାସନ ଉପରେ ତାଙ୍କୁ ଉପବିଷ୍ଟ ରହିଥିବାର ଦେଖିନଥିଲେ, ମାତ୍ର ସେ ତାଙ୍କୁ ଉଚ୍ଚୀକୃତ ହୋଇଥିବା ଦେଖିଥିଲେ, ଅତି ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ଥିବାର ଦେଖିଥିଲେ। ଓ କି ଭୟାନକ ବିଷୟ! ତାଙ୍କର ଶ୍ରାବଗଣ ତାଙ୍କର ଅନୁଗମନ କରିଥିଲେ, ପୁଣି ସ୍ୱର୍ଗ ପର୍ଯ୍ୟନ୍ତ ସେ ଉଚ୍ଚୀକୃତ ହୋଇଥିଲେ, ପୁଣି ମନ୍ଦିର ଭିତରୁ ସେ ଆଗକୁ ପଛକୁ କରି ନିରୀକ୍ଷଣ କରିଥିଲେ, ସରାଫିଅମାନଙ୍କୁ ଉଡୁଥିବାର ସେ ଦେଖିଥିଲେ। ଓ ଭୟାନକ କଥା, ସରାଫିଅ ଏହାର ଅର୍ଥ ଆଲୋକ ପ୍ରଦାନକାରୀ, ପ୍ରଜ୍ୱଳନକାରୀ। ସରାଫିଅ ଶବ୍ଦ ଅର୍ଥ ତାହା ଅଟେ, ଯାହାକି ବେଦୀର ପରବର୍ତ୍ତୀ ଅବସ୍ଥାର ପ୍ରକୃତରେ ତାହାକୁ ବୁଝାଏ। ପ୍ରକୃତରେ ସରାଫିଅ ସେହି ଜଣକ ଯିଏକି ନୈବେଦ୍ୟକୁ ଗ୍ରହଣ କରନ୍ତି, ପୁଣି ଉପାସକଙ୍କୁ ଧୌତ କରି ପରିଷ୍କାର କରନ୍ତି, ତତ୍ପରେ ପରମେଶ୍ୱର ସମୟ ତାଙ୍କୁ ଉପସ୍ଥିତ କରାନ୍ତି। ଏହି କାର୍ଯ୍ୟ ଜଣେ ସରାଫିଅ କରିଥାନ୍ତି। ପୁଣି ଜଣେ ସରାଫିଅ ସେ ସ୍ୱର୍ଗଦୂତର ସମକକ୍ଷ ଥିଲେ, ପୁଣି ପରମେଶ୍ୱର ଅଧିକ ନିକଟବର୍ତ୍ତୀ ଦ୍ୱିତୀୟ ପ୍ରାଣୀଙ୍କର ସେମାନେ ହିଁ ଅଟନ୍ତି, ଠିକ୍ ବେଦୀ ନିକଟରେ ସେମାନେ ସେପରି ଅଟନ୍ତି, ଆଉ ସେମାନେ ବଳିଦାନକୁ ଗ୍ରହଣ କରିଥାନ୍ତି। ଏହା ଈଶ୍ୱରଙ୍କ ନ୍ୟାୟ ବିଚାରକୁ ଦର୍ଶାଏ। ପୁଣି ପାପ ପ୍ରାୟଶ୍ଚିତ ନ ହେବା ପର୍ଯ୍ୟନ୍ତ ପାପୀ ଯେ ତାଙ୍କ ଉପସ୍ଥିତିରେ କଦାପି ପହଞ୍ଚି ନ ପାରେ ଏହାକୁ ଦର୍ଶାଇ ଥାଏ, ବୁଝନ୍ତି ତ। ପୁଣି ଏହି ସରାଫିଅ ଗଣ ବେଦୀର ପାର୍ଶ୍ୱବର୍ତ୍ତୀ ସ୍ଥାନର ଉଭୟ ଦିଗରେ ସେମାନେ ସୁସମାଚାର ଗୁଡାକୁ କିପରି ରକ୍ଷା କରି ରଖିଥିଲେ, ସପ୍ତ ମଣ୍ଡଳୀୟ ଯୁଗ ପରି ସମାଚାର ମଧ୍ୟରେ ସେ ବିଷୟ ଆପଣମାନେ ମନେ ପକାଇ ପାରନ୍ତି କି? ଆପଣମାନେ ମନେ ପକାନ୍ତୁ, ଆମମାନେ ଜ୍ୱଳନ୍ତ ଖଡ଼ଗ ଗୁଡାକ ସେହି ସ୍ଥାନରେ ଯେ ଗୁଣ୍ୟମାନ ଅବସ୍ଥାରେ ରହିଅଛି, ସେ ବିଷୟରେ ସହିତ ସମତୁଲ କରି ଆମେ ସେଗୁଡାକୁ ଏଦିନ ଉଦ୍ୟୋଗ ଘଟଣା ପର୍ଯ୍ୟନ୍ତ ବିଚାର କରିଥିଲୁ। ସେମାନେ ବେଦୀକୁ ସୁରକ୍ଷା କରି ରଖିଥିଲେ। ପୁଣି ଯିଶାଇଅ ସେହି ଶ୍ରେଷ୍ଠ ଭାବ ଜଣକ ସେ ଆତ୍ମଚେତନାରେ ଭରପୁର ହୋଇଯାଇଥିଲେ, ସେ ପରମେଶ୍ୱରଙ୍କୁ ସ୍ୱର୍ଗସ୍ଥର ସର୍ବପରିସ୍ଥିତ ଜାଗାରେ ବସିଥିବାର ପ୍ରଥମେ ଦର୍ଶନ କରିଥିଲେ। ଯେକୌଣସି ଜାଗତିକ ରାଜାଙ୍କ ଠାରୁ ଅଧିକ ଉଚ୍ଚ ସ୍ଥାନରେ ବସିଥିବାର ଦୃଶ୍ୟକୁ ସେ ଦର୍ଶନ କରିଥିଲେ। ସେ କହିଥିଲେ, ମୁଁ ରାଜାଙ୍କୁ ଦର୍ଶନ କରିଥିଲି, ପ୍ରଭୁ ଉର୍ଦ୍ଧାସନରେ ଉପବିଷ୍ଟ ହୋଇଥିଲେ, ପୁଣି ଉଚ୍ଚୀକୃତ ହୋଇଥିଲେ, ତତ୍ପରେ ପ୍ରକୃତ ରାଜାଙ୍କୁ ଦର୍ଶନ କରିଥିଲେ, ପୁଣି ସ୍ୱର୍ଗୀୟ ସେନାଗଣ ତାଙ୍କର ଅନୁଗମନ କରୁଥିଲେ, ପୁଣି ସରାଫିଅଗଣଙ୍କୁ ଭବନ ମଧ୍ୟ ଦେଇ ଉଡୁଥିବାର ସେ ଦର୍ଶନ କରିଥିଲେ। ସେମାନେ ଆପଣା ମୁଖକୁ ପକ୍ଷ ଗୁଡିକ ଦ୍ୱାରା ଆଚ୍ଛାଦନ ରଖିଥିଲେ, ଆନ ପକ୍ଷ ଦ୍ୱାରା ନିଜର ଚରଣକୁ ଆଚ୍ଛାଦନ ରଖିଥିଲେ, ପୁଣି ଦୁଇ ପକ୍ଷ ଦ୍ୱାରା ସେମାନେ ଉଡୁଥିଲେ, ପୁଣି ସେମାନେ ଚିତ୍କାର କରି କହୁଥିଲେ, ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର ପବିତ୍ର ପବିତ୍ର, ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ପବିତ୍ର 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 ଅଟନ୍ତି। କି ପ୍ରକାର ଧରଣର ମଧୁର ଗୁଞ୍ଜନ, କିପରି ଧରଣର ତାନ! ସମ୍ଭବତଃ ଆପଣମାନେ ଏପରି କହିପାରନ୍ତି, ସେମାନେ ଏହି ଗାନକୁ ଅତି ଧୀମା ସ୍ୱରରେ ଗାନ କରୁଥିଲେ, ସର୍ବଶକ୍ତିମାନ ପରମେଶ୍ୱର ପବିତ୍ର 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 ବୋଲି କହିପାରନ୍ତି। କିନ୍ତୁ ଯିଶାଇ ଏପରି କହିଥିଲେ, ସେମାନେ ଯେତେବେଳେ ଜୟଗାନ କଲେ ସେତେବେଳେ ସେମାନଙ୍କ ରବରେ ଭବନର ଖମ୍ବ ଗୁଡାକ ଥରହର ହୋଇ ଉଠିଥିଲା। ସେମାନେ ତ କେବଳ ପବିତ୍ର 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 ଏପରି କହୁନଥିଲେ, ଆରେ ବା କିପରି ଭୟାନକ ଧରଣର ଉତ୍ସବ, ଆଉ କହିଥିଲେ ପୁଣି ମୂଳଦୁଆ ଥରହର ହୋଇ ଉଠିଥିଲା, ସେମାନଙ୍କ ରବରେ ତାହା କମ୍ପିତ ହୋଇପଡିଥିଲା। ସେମାନେ ଉଚ୍ଚ ସ୍ୱରରେ ଚିତ୍କାର କରୁଥିଲେ, ସେହି ସ୍ୱର୍ଗୀୟ ସେନାଗଣ ପରମେଶ୍ୱରଙ୍କ ଅଧିକ ନିକଟବର୍ତ୍ତୀ ସ୍ଥାନରେ ଠିଆ ହୋଇଥିଲେ, ଚିତ୍କାର କରି କହୁଥିଲେ, ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର 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 ଅଟନ୍ତି। କିପରି ଧରଣର ଏକ ଦର୍ଶନ, ଆରେ ବା ଓ କି ଭୟାନକ! ପୁଣି ଥରେ ଧ୍ୟାନ ଦିଅନ୍ତୁ, ଯିଶାଇ ଯିଏକି ଉଷିଅଙ୍କ ପରାକ୍ରମ ଉପରେ ନିର୍ଭର କରି ରହୁଥିଲେ, ପୁଣି ଈଶ୍ୱରଙ୍କ ନାଁ ବିଚାର ନିକଟରେ মৃত্যুবরণ করে বিষয় তাঁর দেখিলে তৎপরে সেই পবিত্র প্রাণী গুড়াক যে পরমেশ্বর নিকটরে অনেক দর্শন করে আরাফিয়গণ সর্বশক্তিমান প্রভু ঈশ্বর পবিত্র 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 এপরি কৌথার বিষয় দর্শন করে তাপরে পবিত্র স্বগত যে নিজ নিজ মুখমন্ডল কু আচ্ছন করে সুদ্ধা দেখি পবিত্র স্বগতগণ পবিত্র ঈশ্বর উপস্থিতি নিজ নিজের পবিত্র মুখ কু আচ্ছন করে রাখি তবে আমার বা কি পুনি এতবেলে ওহো আপন মানে মেথডিস্ট গণ পুনি ব্যাপটিস্ট গণ পুনি প্রেসবিটেরিয়ান গণ আ পেন্টিকস্টাল মতবাদী গণ আপন মানে বুঝন্তু দে আমারে পুনি কি আটু কারণ পবিত্র পরমেশ্বরক ছমুরে উপস্থিত হবা নিমতে পবিত্র দূতগণ নিজের পবিত্র মুখ কু আপন পক্ষ দ্বারে যেতবেলে আচ্ছাদন করে রাখি পারি থাইলে যেতবেলে দূতগণ এপরি এক প্রাণী যে মানে প্রকৃতি স্বর্গদূতগণ অপেক্ষা অধিক শ্রেষ্ঠতম প্রাণী অটন্তি স্বর্গদূত সেখানে দণ্ডায়মান হয়ে রই নথান্তি কেবল সরাফিয়গণ ছিয়া হয়ে রইথান্তি সেমানে স্বর্গদূত মানক অপেক্ষা অধিক শ্রেষ্ঠ প্রাণী অটন্তি পুনি ঈশ্বর এতে পবিত্র প্রতি যে পরিশেষে সেমানে পবিত্র পরমেশ্বরক উপস্থিতিরে সেমানঙ্কর মুখমণ্ডল কু আচ্ছাদন করিথান্তি পুনি পবিত্র বিষয় যাহা কি সেমানে কই পাইছিলে তা এহা থিলা যে সর্বশক্তিমান প্রভু পরমেশ্বর পবিত্র 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 আরে বা পরমেশ্বরক উপস্থিতি দণ্ডায়মান হওয়া নিমন্তে সেমানক নিমন্তে বিশেষ প্রকার আচ্ছাদন বস্ত আবশ্যক পড়ুথিলা কিপরি ধরনের আচ্ছাদন বস্তকু আমরা প্রকৃতিরে আবশ্যক করিথাও সেমানক আচ্ছাদিত হওয়াকু পড়িথিলা পুনি ঠিক এতিকি বেড়ে মু এহা কহিবাকু চাহে যে যীশু খ্রিস্টক রক্ত আমমানক নিমন্তে সবকিছুর পরিপূর্ণতা অটে বুঝান্তি তো সেই সরাফিয়গণ নিমন্তে খ্রিস্ট কদাপি মৃত্যুবরণ করিনথিলে নুহে কদাপি নুহে কারণ সেমানে তো সুস্থ পাড়িগণ থিলে সে তো দূতগণ নিমন্তে আদ মৃত্যুভোগ করিনথিলে সে তো পাপী মানক নিমন্তে মৃত্যুভোগ করিছিলে সে পবিত্র লোক মানক নিমন্তে কদাপি মৃত্যুবরণ করিনথিলে সে অধার্মিক মানক নিমন্তে মৃত্যুবরণ করিছিলে আপন জনে ধার্মিক ব্যক্তি অটন্তি যাবত এপরি বিচার করন্তি সে আপন নিমন্তে তাবত কিছু উত্তম কর্ম করি নাহান্তি মাত্র আপন জনে নিরুপায় অটন্তি এহা যেতবেলে অনুভব করন্তি তেবে সে মরিথিলে তেবে সে আপনক পায়ে মরিথিলে বুঝন্তি তো আপন যে অপদার্থ কেপরি বিষয় কু আপন যেতবে হৃদবোধ করন্তি সেতবে সেতবে যাই সে সেই জন অটন্তি যাহা নিমন্তে সে মরিথিলে সেই জনক আপন হই অটন্তি পরমেশ্বর সমস্ত বিষয়ে পবিত্র অটন্তি পবিত্রতা বিনু তাঙ্ক ঠারে অন্য কোনসি দ্বিতীয় বিষয় নাহি তা সর্বত্র ভাবে শুদ্ধতার বিষয় অটে পুনি অল্প ক্ষণ নিমন্তে সেই পক্ষ গুলাক বিষয়ে কেবল ধ্যান করিবা আপনার দুই পক্ষ দ্বারা সেমানে যে আপনার মুখ গুলাক আচ্ছাদিত করেছিলে এহা কু আমরা দেখি থাও আশ্চর্য বিষয় বিচার করন্তু এপরিকি পবিত্র ঈশ্বরক উপস্থিতিরে পবিত্র স্বর্গদূত গণ সেমানক পবিত্র মুখকু আচ্ছাদিত করি রাখিছিলে আও কেবল গোটিয়ে মাত্র কর্ম যাহা সেমানে করি পারিছিলে তাহা এহা থিলা যে সেমানে চিৎকার করে কহুথিলে সর্বশক্তিমান প্রভু পরমেশ্বর পবিত্র 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 এপরি ধ্বনিত করুথিলে সর্বশক্তিমান পরমেশ্বর পবিত্র 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 এপরি প্রশংসা গান করুথিলে আউ সেমানে যে দিবারাত্রি প্রশংসা গান করুথিলে আমমানঙ্কু সেপরি কুহা যাইথিলা পরমেশ্বরঙ্কর স্বর্গরু পৃথিবীকু অবতীর্ণ হেবার তা সর্বপ্রথম স্তর থিলা দিবস ও রাত্র নিমিষক নিমন্তে স্থগিত ন রহি সেমানে জয়গান করুথিলে পুনি আমরা যে অধিক চিৎকার করিথাও সেপরি এক বিষয়কু আমরা কহিথাও অয়ুত অয়ুত দূতগণ যেমানে সিংহাসন চতুর্দিগরে উভা হইথান্তি সেমানক বিষয়ে আপনমানঙ্কর কোন চিন্তা আপনার সেমানে মধ্যে কিপরি চিন্তা করন্তি এইপরি ঘোর চিৎকার করি উপস্থিত থান্তি যেমানক রব মন্দির মূল জগ সুদ্ধা থরহর করে পকায় যেতে সেমানক মধ্যে কেবল জড়ে পবিত্র 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 বলে কহিথান্তি আপনমানঙ্কু জানা এহা কেবল সেই জলক রব যাহাকি মন্দিরের মূল দ্বারা থরহর করে পকাইছিলাম যেতবে অয়ুত অয়ুত সংখ্যক দূত ঈশ্বরক সিংহাসন চতুর্দিগরে উপস্থিত থাই হে সর্বশক্তিমান প্রভু পরমেশ্বর পবিত্র 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 সর্বশক্তিমান ঈশ্বর পবিত্র 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 বলে কহিথান্তি ওই ভক্তির সহিত পবিত্রতার সহিত সেমানে নিজ নিজ মুখকু সেমানক চরজগুলকু পবিত্র পক্ষ গুলাকরে আচ্ছাদ করি রখিথান্তি ও তাহা কি আশ্চর্যজনক দৃশ্য পুনি যেউ মানে পবিত্রতার বিষয়ে আলাপ আলোচনা করন্তি ସେମାନଙ୍କ ମଧ୍ୟରେ କୌଣସି ବିଷୟର ସମ୍ବନ୍ଧରେ ଆଦୌ ପବିତ୍ରତାର ଭାବ ପ୍ରକାଶ ନଥାଏ। ସେଥିପାଇଁ ସେମାନଙ୍କ ମଧ୍ୟରେ କୌଣସି ଆଦର କିମ୍ବା ଭକ୍ତି ନାହିଁ। ଆପଣମାନେ ପବିତ୍ରତାର ସମ୍ବନ୍ଧରେ ପ୍ରଚାର କରନ୍ତୁ, ଆପଣ ଜଣେ ଧାର୍ମିକ ମାନ ବ୍ୟକ୍ତି ବୋଲି ବିବେଚିତ ହୋଇଥାନ୍ତି। ନା ତ ଈଶ୍ୱର ପ୍ରତି କିମ୍ବା ତାଙ୍କ ସେବକ ମାନ ପ୍ରତି ଅଥବା ତାଙ୍କ ବଚନ ପ୍ରତି କୌଣସି ପ୍ରକାର ସମ୍ମାନ କିମ୍ବା ଭକ୍ତିଭାବର ଭାବନା ରହିନଥାଏ। ପୁଣି ଏହି ସମୂହ ଦଳଟି କେଉଁ ସ୍ଥାନରେ ଏକତ୍ରିତ ହେବାକୁ ଯାଉଛି? ବେନ୍, ତୁମେ ଯେ ସଠିକ୍ ଅଟ ଏପରି ମୁଁ ବିଚାର କରେ। ହେ ପୁତ୍ର, ତୁମେ ପ୍ରକୃତ ଯଥାସ୍ଥରେ କୁଠାଘାତ କରିଥିଲ। ହଁ, ସତ୍ୟ କଥାର ଉଦ୍ଦେଶ୍ୟରେ ତାହା ଥିଲା। ଏହି ଭକ୍ତିହୀନ ଦଳଟି କେଉଁ ସ୍ଥାନରେ ଯାଇ ସଂଗୃହୀତ ହେବାକୁ ଯାଉଅଛି? ଏହି ଭକ୍ତିହୀନ ଲୋକମାନଙ୍କର ଦଳଟି ପରିଶେଷରେ କେଉଁ ସ୍ଥାନରେ ଯାଇ ସଂଗୃହୀତ ହେବେ? ସେହି ବ୍ୟକ୍ତିହୀନ ଲୋକମାନେ ଯେଉଁମାନଙ୍କ ମଧ୍ୟରେ ଈଶ୍ୱରଙ୍କ ପ୍ରତି ଟିକିଏ ଭକ୍ତି ହେବ ନାହିଁ, ସେମାନେ କେଉଁ ସ୍ଥାନରେ ଯାଇ ଏକତ୍ରିତ ହେବେ? ଆପଣମାନଙ୍କୁ ଜଣା, କେହି ଜଣେ ପୁରୁଷ ଅଥବା ସ୍ତ୍ରୀ ନିଜକୁ ଜଣେ ଖ୍ରୀଷ୍ଟିଆନ କହି ଯଦି ପରିଚୟ ଦେଉଥିଲେ, ଲୋକେ ଏହାକୁ ସମ୍ମାନ ଦେଖାଉଥିଲେ। ମାତ୍ର ଆଜିକାଲି ଏଥିରୁ ସେମାନେ ଯେ କେତେ ପ୍ରକାରର ପରିହାସଯୋଗ ଛଟା ମଜା କରିପାରନ୍ତି ତାହାକୁ ଖୋଜି ବୁଲୁଛନ୍ତି। ବୁଝନ୍ତି ତ, ଭକ୍ତିହୀନ ଦଳଟି ଅଟନ୍ତି। ଆଶ୍ଚର୍ଯ୍ୟ, ଯେପରି କାହିଁକି କାହିଁକି ତାହା ଆପଣମାନେ ବୁଝନ୍ତି କି? ଏହା ହିଁ ତାହାର କାରଣ, ଯେହେତୁ ତାହା ଯେ ସତ୍ୟ ଏ ବିଷୟ ସେମାନେ ଆଦୌ ସଚେତନ ନୁହନ୍ତି। ସେମାନେ ଈଶ୍ୱରଙ୍କ ବିଷୟ ସୁଦ୍ଧା ଆଦୌ ସଚେତନ ନୁହନ୍ତି। ସେମାନେ ବାଇବଲର ସେ ବଚନକୁ ସୁଦ୍ଧା ଆଦୌ ମନେ ପକାନ୍ତି ନାହିଁ ଯେ ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ତାଙ୍କ ଦୂତଗଣ ସେମାନଙ୍କୁ ଚାରିଆଡୁ ଆବରି ରକ୍ଷା କରିଥାନ୍ତି। ସେମାନେ ଯେ ଏମାନଙ୍କୁ କେବଳ ପରିଦର୍ଶନ କରିବାକୁ ଆସିଥାନ୍ତି ତାହା ନୁହେଁ, ସେମାନେ ଏମାନଙ୍କର ଆବାସ ସ୍ଥାନ ଗୁଡାକୁ କ୍ଷତିଗ୍ରସ୍ତ କରିବାକୁ ବଦ୍ଧପରିକର ହୋଇ ଆସିଥାନ୍ତି। ଆମେନ୍। ଯେଉଁମାନେ ତାଙ୍କ ନାମକୁ ଭୟ କରନ୍ତି ଈଶ୍ୱରଙ୍କ ଦୂତଗଣ ସେମାନଙ୍କ ଛାଉଣୀର ଚାରିଆଡେ ଘେରି ସେମାନଙ୍କୁ ରକ୍ଷା କରିଥାନ୍ତି। ସେମାନେ ସେହିପରି ଏକ ସୁରକ୍ଷିତ ସ୍ଥାନରେ ଦିବାରାତ୍ରି ବାସ କରି ରହିଥାନ୍ତି। ସେହି ବୃଦ୍ଧ କୃଷ୍ଣକା ଭାଇ ଜଣଙ୍କ ଯେପରି ଗୀତଟିଏ ଗାନ କରିଥିଲେ, ସେଥିରେ ବର୍ଣ୍ଣନା କରାଯାଇଥିଲା ଯେ ସ୍ୱର୍ଗଦୂତଗଣ ମୋ ଉପରେ ଦୃଷ୍ଟି ପକାଇ ମୋତେ ରକ୍ଷା କରୁଛନ୍ତି। ସ୍ୱର୍ଗର ଦୂତଗଣ ପ୍ରତିଦିନ ପ୍ରତି ରାତି ମୋତେ ରକ୍ଷା କରୁଅଛନ୍ତି, ତାହା ସତ୍ୟ କଥା। ପ୍ରତି ଦିବସ ପ୍ରତି ରାତ୍ରି ସ୍ୱର୍ଗଦୂତଗଣ ମୋ ଉପରେ ସୁରକ୍ଷା ଦୃଷ୍ଟି ରଖି ଅଛନ୍ତି। ସେହି ସାନ ପିଲାମାନଙ୍କ ସମ୍ବନ୍ଧରେ ଯୀଶୁ ଏପରି କହିଥିଲେ, ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କ ନିମନ୍ତେ ସୁଦ୍ଧା ବିଘ୍ନର କାରଣ ହୁଅ ନାହିଁ, କାରଣ ମୁଁ ତୁମମାନଙ୍କୁ କହୁଅଛି ସ୍ୱର୍ଗରେ ସେମାନଙ୍କ ଦୂତମାନେ ସର୍ବଦା ମୋର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି। ଦେଖନ୍ତି ତ, ସେମାନେ ସବୁବେଳେ ଚତୁଃପାର୍ଶ୍ୱକୁ ଘେରି ରହିଛନ୍ତି, ସେମାନଙ୍କୁ ଅନାଇ ରହିଛନ୍ତି। ତଥାପି ଈଶ୍ୱର ବିହୀନ ଲୋକଗୁଡାକ ଏହି ବିଷୟକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ପୁଣି ଈଶ୍ୱର ଭକ୍ତି ଆଉ ଈଶ୍ୱରବିହୀନ ଅର୍ଥ ଯେ କଣ? ଆଜି ସକାଳେ ପ୍ରଭୁ ଯଦି ଇଚ୍ଛା କରନ୍ତି ତେ ତା ଉପରେ ବିଚାର କରିବୁ। ଧ୍ୟାନ ଦିଅନ୍ତୁ, ସେମାନେ ତାହାକୁ ସୁଦ୍ଧା କୌଣସି ପ୍ରକାରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ସମସ୍ତ ପ୍ରକାର ଶୁଦ୍ଧତାକୁ, ସମସ୍ତ ପ୍ରକାର ସମ୍ମାନ ଭାବକୁ, ସମସ୍ତ ପ୍ରକାର ଭକ୍ତିଭାବକୁ ହରାଇ ବସିଛନ୍ତି ସତ, ତଥାପି ଗୀର୍ଜାଘରକୁ ଯାଆନ୍ତି। ସବୁଠାରୁ ଭକ୍ତିହୀନ ଦଳଟି ପ୍ରକୃତରେ ସେମାନେ ଅଟନ୍ତି ଯେଉଁମାନେ ଆରାଧନାଳୟକୁ ଯାଆନ୍ତି, ତାହା ସତ କଥା। ଜଣେ ପୋଖତ ମଦ୍ୟପ ମାତାଳ ବ୍ୟକ୍ତି ରାଜପଥରେ ଚାଲିଯାଇଥାନ୍ତି, ପୁଣି ହାଲୁକା ମଦ୍ୟପାନ କରି ଇଆଡ଼େ ସିଆଡ଼େ ହୋଇ ବୁଲୁଥାନ୍ତି। ପ୍ରଭୁଙ୍କ ବିଷୟରେ ଆପଣ ତାଙ୍କୁ ଯଦି କିଛି କହନ୍ତି, ସେ ଠିଆ ହୋଇଯିବେ, ପୁଣି ଆପଣଙ୍କ ସହିତ କଥାବାର୍ତ୍ତା କରିବେ। ମାତ୍ର ସେମାନଙ୍କ ମଧ୍ୟରୁ କେତେକ ଚିକ୍କଚକଣ ବ୍ୟକ୍ତି, ବିଶ୍ୱାସ ବୋଲି ପରିଚିତ ମଣ୍ଡଳୀର ସଦସ୍ୟଗଣ, ସେମାନେ ଆପଣଙ୍କ ମୁଖ ରୂପରେ ହସ୍ତ କରିବେ, ଯେହେତୁ ସେମାନେ ସେପରି ବିଷୟକୁ କଦାପି ଆବଶ୍ୟକ କରନ୍ତି ନାହିଁ, ନିଶ୍ଚିତ ରୂପେ ସେପରି କରନ୍ତି ନାହିଁ। ସେମାନେ ତ ଭକ୍ତିହୀନ ଲୋକଗୁଡାକ ଅଟନ୍ତି। ଆପଣ ଯେ ସେମାନଙ୍କର ସେହି ଛୋଟ ସଂଘ ସହିତ ସମ୍ମିଳିତ ଅଟନ୍ତି କିମ୍ବା ସେମାନଙ୍କ ଚଲାପଥର ପାର୍ଶ୍ୱରେ ଥାଇ ଆପଣ ଯେ ବଞ୍ଚିପାରନ୍ତି ନାହିଁ ଏପରି ଚିନ୍ତା କରନ୍ତି, ବୁଝନ୍ତି ତ, ଏହା ହିଁ ସତ୍ୟ କଥା, ଭକ୍ତିହୀନ ଅଟନ୍ତି। ପୁଣି ଏହି ଦୂତଗଣ ସେମାନେ ପରମେଶ୍ୱରଙ୍କ ଉପସ୍ଥିତିରେ ଯେତେବେଳେ ଅଛନ୍ତି ସେମାନେ ଥିଲେ ଏହାକୁ ବିଶ୍ୱାସ କରିଥିଲେ। ଦାଉଦ ଏପରି କହିଥିଲେ, କୌଣସି ଅନ୍ୟ ଏକ ବିଷୟ ସମ୍ବନ୍ଧରେ ମୁଁ ଏହି ସ୍ଥାନରେ ସମାଚାରଟି ପ୍ରଚାର କରୁଥିଲି। ସେହି ସନ୍ଧ୍ୟାକାଳ ପ୍ରସଙ୍ଗକୁ ଆପଣମାନେ ମନେ ପକାନ୍ତୁ। ଆଉ ସେ କହିଥିଲେ, ଦାଉଦ ଏପରି କହିଥିଲେ, ମୁଁ ସଦା ସର୍ବଦା ସଦାପ୍ରଭୁଙ୍କୁ ଆପଣ ସମ୍ମୁଖରେ ରଖିଅଛି, ଯେପରି ମୁଁ ବିଚଳିତ ନ ହୁଏ। ସେ ଆହୁରି ମଧ୍ୟ କହିଥିଲେ, ମୁଁ ଯେତେବେଳେ ସେପରି କରେ ମୋର ଶରୀର ଶାନ୍ତିରେ ବିଶ୍ରାମ କରିବ। ଆଜ୍ଞା, ହଁ, ଯେହେତୁ ମୁଁ ଏହା ଜାଣେ ଯେ ସେ ମୋର ପ୍ରାଣକୁ ନରକରେ ତ୍ୟାଗ କରିବେ ନାହିଁ କିମ୍ବା ଆପଣା ପବିତ୍ର ଜନକୁ ବିନାଶ କରିବେ ନାହିଁ, ଯେହେତୁ ସଦାପ୍ରଭୁ ସର୍ବଦା ମୋ ସମ୍ମୁଖରେ ଅଛନ୍ତି। ଆପଣମାନେ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ପ୍ରଭୁଙ୍କୁ ସମ୍ମୁଖରେ ରଖିଥାନ୍ତୁ। କେହି ଜଣେ ବ୍ୟକ୍ତି ଯଦି ଡାକି ଯାଆନ୍ତି ପୁଣି ଆପଣଙ୍କୁ ଗାଳି ଗ୍ରଜ କରନ୍ତି, ତେବେ ଆପଣଙ୍କର ପୁଣି ତାଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। କେହି ଜଣେ ବ୍ୟକ୍ତି ଆପଣ ଯଦି ଧାର୍ମିକ ମାନ ବୋଲି କହନ୍ତି, ତେବେ ତାଙ୍କର ଓ ଆପଣଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ସ୍ଥାନ ଦିଅନ୍ତୁ। ପତ୍ନୀ ଯଦି ଆପଣଙ୍କ ଉପରେ ରାଗି ଯାଆନ୍ତି, ତେବେ ପରମେଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। ଯଦି ପତି ରାଗି ଯାଆନ୍ତି, ତେବେ ଈଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। ଯଦି ପିଲାମାନେ ଆପଣମାନଙ୍କୁ କ୍ରୋଧିତ କରି ପକାନ୍ତି, ତେବେ ପରମେଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। ବୁଝନ୍ତି ତ, ଆପଣମାନେ ଯାହା କିଛି କାର୍ଯ୍ୟ କରନ୍ତୁ ନା କାହିଁକି ଈଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। ପିତା କିମ୍ବା ମାତା ଆପଣଙ୍କୁ ଯଦି ଚାପୁଡ଼ାଇ ମାରନ୍ତି ପୁଣି ଆପଣଙ୍କୁ ସୁଧାରନ୍ତି, ତେବେ ଈଶ୍ୱରଙ୍କୁ ସମ୍ମୁଖରେ ରଖନ୍ତୁ। ପରମେଶ୍ୱର ସେ ବିଷୟରେ ଯେ କଣ କହିଥିଲେ ତାହାକୁ ମନେ ରଖିଥାନ୍ତୁ। ବାଳକକୁ ତାହାର ଗନ୍ତବ୍ୟ ପଥରେ ତାହାକୁ ଚାଳନା ଦିଅ। ବୁଝନ୍ତି ତ, ପରମେଶ୍ୱରଙ୍କୁ ସମ୍ମୁଖରେ ରଖିଥାନ୍ତୁ। ଏ ବିଷୟକୁ ସର୍ବଦା ମନେ ରଖନ୍ତୁ। ଯଦି ପରମେଶ୍ୱରଙ୍କୁ ଆପଣମାନେ ନିଜ ସମ୍ମୁଖରେ ରଖିବେ, ତେବେ ତାଙ୍କ ପ୍ରତି ଆପଣଙ୍କ ସମ୍ମାନ ରହିବ, ପୁଣି ଆପଣ ତାହାଙ୍କୁ ଭକ୍ତି କରିପାରିବେ, ତାହା ସତ୍ୟ କଥା। ପୁଣି ଧ୍ୟାନ ଦିଅନ୍ତୁ ଯେ ଦୁଇ ପକ୍ଷରେ ଆପଣ ମୁଖକୁ ଆଚ୍ଛାଦନ କରିଥିଲେ, ଆଉ ଦୁଇ ପକ୍ଷରେ ତାହା ଭକ୍ତିଭାବ ବୁଝାଏ। ପରମେଶ୍ୱର ସମ୍ମୁଖରେ ଭକ୍ତି, ମସ୍ତକ ଅବରୋଧ କରିଥିଲେ, ଆପଣ ମୁଖକୁ ଆଚ୍ଛାଦନ କରିଥିଲେ। ପୁଣି ଆମମାନେ ଆମମାନଙ୍କୁ ଯଦ୍ୱାରା ଆମମାନଙ୍କ ମୁଖକୁ ଆଚ୍ଛାଦନ କରିବା କଥା, ଯେପରି ପକ୍ଷ ଗୁଡାକ ଆମମାନଙ୍କ ନାହିଁ, ଆମେ ତାଙ୍କ ଚରଣ ତଳେ ନିଜ ନିଜ ମସ୍ତକକୁ ଅବରୋଧ କରିଥାଉ। ଆପଣଙ୍କ ମସ୍ତକକୁ ଅବରୋଧ କରିଥାଉ, ପୁଣି ଭକ୍ତିରେ ସମ୍ମାନ ସହିତ ପ୍ରାର୍ଥନା କରିଥାଉ, ଆଜ୍ଞା ହଁ ଏହାକୁ ସ୍ୱୀକାର କରନ୍ତୁ। ଆଉ ଦୁଇ ପକ୍ଷରେ ସେ ନିଜର ଚରଣକୁ ଢାଙ୍କିଥିଲେ, ତାଙ୍କ ଚରଣ ଢାଙ୍କି ହୋଇଥିଲା, ତାଙ୍କ ଚରଣ ଯୁଗଳ ସେପରି ହୋଇଥିଲା ଯାହାକି ନମ୍ରତାକୁ ଆଉ ଆଦରକୁ ସୂଚିତ କରେ। ଠିକ ମୂଷାଙ୍କ ପରି ମୂଷା ପରମେଶ୍ୱରଙ୍କ ସମ୍ମାନାର୍ଥେ ସେ ତାଙ୍କୁ କହନ୍ତି ଯେ ସେ ପବିତ୍ର ଭୂମିରେ ଥିଲେ, ସେ ନିଜ ଜୋତାକୁ ଖୋଲି ପକାଇଥିଲେ। ବୁଝନ୍ତି ତ, ସେ ଆପଣା ପଦ ସହିତ କିଛି ବିଶେଷ କ୍ରମ କରିଥିଲେ। ପାଉଲ ପରମେଶ୍ୱରଙ୍କ ସମ୍ମାନାର୍ଥେ ଭକ୍ତି ସହକାରେ ସେହି ଅଗ୍ନିସ୍ତମ୍ଭରେ ଥାଇ ପରମେଶ୍ୱରଙ୍କ ଦୂତ ତାଙ୍କ ନିକଟରେ ଆବିର୍ଭାବ ହୋଇଥିଲେ ଯେ ଆପଣଙ୍କ ମୁଖ ବଳରେ ଭୂମି ଉପରେ ପଡ଼ିଗଲେ ଭକ୍ତିଭାବର ଲକ୍ଷଣ। ବାପ୍ତିଜକ ଜହନ ଯୀଶୁଙ୍କୁ ଆସୁଥିବା ଦେଖି ସେ ଭକ୍ତିଭାବରେ ଏପରି ବିଭୋର ହୋଇ ପଡ଼ିଥିଲେ ଯେ ସେ କହିଥିଲେ, ମୁଁ ତାଙ୍କ ଜୋତାର ବନ୍ଧନକୁ ସୁଦ୍ଧା ଖୋଲିବା ପାଇଁ ଯୋଗ୍ୟ ନୁହେଁ। ବୁଝନ୍ତି ତ, ସେହି ଚରଣ ଯୁଗଳ ତାହା ସମ୍ମାନକୁ ପ୍ରଦର୍ଶନ କରୁଛି। ଦେଖନ୍ତି ତ, ଓହୋ ସଚେତନଶୀଳ ହେଉନ୍ତୁ। ଏହି ସ୍ଥାନରେ କେବଳ ଗୋଟିଏ ମାତ୍ର ବିଷୟ ଆପଣଙ୍କର ସଚେତନତାଶୀଳତା ନିମନ୍ତେ ଅଛି, ଆଉ ତାହା ଆପଣଙ୍କ ଛୋଟପଣ ଅଟେ। ପରମେଶ୍ୱର ସହିତ କୌଣସି ଅନ୍ୟ ସ୍ଥାନରେ ଆପଣମାନେ ଯଦି ପହଞ୍ଚିବାକୁ ଚାହାନ୍ତି, ତେବେ ନିଜକୁ ପ୍ରକୃତରେ ନମ୍ର କରନ୍ତୁ। ଉଷିଓଙ୍କ ପରି ନିଜକୁ ପ୍ରତିଷ୍ଠିତ ବ୍ୟକ୍ତି ଅତି ମାନ୍ୟଗଣ୍ୟ ବ୍ୟକ୍ତି ହୋଇ ପରିଚିତ କରିବାକୁ ଆଦୌ ଚାହାନ୍ତୁ ନାହିଁ। ସେ ତ ସେହି ସ୍ଥାନରେ ଠିକ ସେହି ପ୍ରକାର ବ୍ୟବହାର କରିଥିଲେ। ପୁଣି ସେ ପରି କହିଥିଲେ, ଯେ କୌଣସି ପ୍ରକାର ହେଉ ନା କାହିଁକି ମୁଁ ଏହାକୁ ସମ୍ପନ୍ନ କରିବି, ଯଦ୍ୟପି ମୁଁ ମୋତେ କହିବା ନିମନ୍ତେ ତୁମମାନଙ୍କର କୌଣସି ଅଧିକାର ନାହିଁ। ଦେଖନ୍ତି ତ, ତାଙ୍କୁ ଆପଣଙ୍କୁ ନମ୍ର କରିବା ଉଚିତ ବିଷୟ ଥିଲା। ହଁ, ଖ୍ରୀଷ୍ଟଙ୍କ ସେବକଗଣ ମୋତେ କ୍ଷମା କରି ଦିଅନ୍ତୁ, ସେ କୁଷ୍ଠରୋଗରେ ଆଦୌ ସଂହାର କରାଯାଇ ନଥାନ୍ତେ, ସେପରି ହୋଇନଥାନ୍ତା। ତାହା ଯେ ଆପଣମାନଙ୍କ କାର୍ଯ୍ୟ ଏହା ମୁଁ ଜାଣେ। ପରମେଶ୍ୱର ଆପଣମାନଙ୍କୁ ଆହ୍ୱାନ କରିଥିଲେ, ତାହା ତ ଆପଣମାନଙ୍କର ପଦବୀ। ଆପଣମାନେ ଅଗ୍ରସର ହେଉନ୍ତୁ, ପୁଣି ଏହାକୁ ସମ୍ପାଦନ କରନ୍ତୁ। ମହାଶୟଗଣ ସେପରି କରନ୍ତୁ, ମୁଁ ଅତି ଦୁଃଖିତ ଅଟେ। ମାତ୍ର ସେଥିରୁ ଯଦି ନିବୃତ୍ତ ହୋଇଥାନ୍ତେ, ସ୍ୱୟଂ ସମାଧାନ ହୋଇଯାଇଥାନ୍ତେ, ତେବେ ପବିତ୍ର ଧର୍ମଶାସ୍ତ୍ରରେ ଏକ ଭିନ୍ନ ପ୍ରକାର ଇତିହାସ ଲିଖିତ ହୋଇଥାନ୍ତା। ମାତ୍ର ତାଙ୍କୁ ଯେତେବେଳେ ସୁଧରା ଯାଇଥିଲା, ସେ କ୍ରୋଧିତ ହୋଇ ଉଠିଥିଲେ। ଆପଣମାନେ କୌଣସି ବିଷୟ ନିମନ୍ତେ ଲୋକମାନଙ୍କୁ ସୁଧାରି ଦେଇପାରନ୍ତି, କିମ୍ବା ସେମାନଙ୍କର ଭୁଲ ଭାବେ କରୁଥିବା କର୍ମକୁ ସେମାନଙ୍କୁ ଜଣାଇ ଦେଇପାରନ୍ତି, ସେମାନେ ମଣ୍ଡଳୀକୁ ପରିତ୍ୟାଗ କରିଦେବେ। ସେମାନେ ଚାହାନ୍ତି କୌଣସି ବ୍ୟକ୍ତିଙ୍କ ଘରକୁ ଯାଆନ୍ତୁ, ନାରୀମାନଙ୍କୁ କହନ୍ତୁ ସେମାନେ ଆଦୌ ଅଧଘଟା କେଶ ରଖିବା ଉଚିତ ନୁହେଁ। ଆଚ୍ଛା, ତେବେ ଯେଉଁ ସ୍ଥଳରେ ସେମାନେ ଏହାକୁ ରଖିପାରିବେ, ମୁଁ ସେହି ସ୍ଥାନକୁ ଯିବି। କେହି ଜଣେ ଭଦ୍ର ମହିଳା କିଛି ଦିନ ପୂର୍ବେ ଠାକୁର ଆସିଥିଲେ, ମୁଁ ପତ୍ନୀଙ୍କୁ ତଳକୁ ପଠାଇଥିଲି। ଆମମାନେ ଏକ ଆରାଧନା ସଭାରେ ଉପସ୍ଥିତ ଥିଲୁ। ଆପଣ କେଶକୁ ଧୋଇବା ନିମନ୍ତେ ସେ ସମୟ ପାଇନଥିଲେ, ଆଉ ସେ ମୁଁ ସେ ଗୁନ୍ଥରକାରୀ ଦୋକାନ ଗୁଡାକ ମଧ୍ୟରୁ ଗୋଟିଏ ଦୋକାନକୁ ଯିବା ପାଇଁ ତାଙ୍କର ପୁଣି ତାଙ୍କ କେଶକୁ ଧୋଇ ପରିଷ୍କାର କରିବା କହିଥିଲି। ସେ ସେଟାକୁ ଯାଇଥିଲେ, ପୁଣି କେଶକୁ କିପରି ଭାବରେ ସଜାଇବା କଥା ତା ସେ ନାରୀଙ୍କୁ ଆଦୌ ଜଣା ନଥିଲା। ତାହାକୁ ତାଙ୍କ ମୁଣ୍ଡର ଖୋପା ଚାରିପାଖରେ ଗୁଡାଇ ରଖିବାକୁ ଥିଲା। ମାତ୍ର ସେପରି କହିଥିଲେ, ମୁଁ କାହାର କେଶକୁ ଆଦୌ ସଜାଡି ନଥିଲି, କିମ୍ବା କେଶ ଥିବା ସେପରି ନାରୀଙ୍କ କେଶକୁ ଆଦୌ ସଜାଡି ନଥିଲି। ସେ ତ ଏ ବିଷୟରେ କିଛି ଜାଣିନଥିଲେ, ମୁଁ ମଧ୍ୟ ଜାଣିନଥିଲି। ଆରେ ବା ଦେଖନ୍ତୁ ତ ଏଇ ସମସ୍ତ ସମସ୍ତ ଅର୍ଥ କାରଣ ଯେ କଣ ତାହା ସେମାନେ ଜାଣନ୍ତି ନାହିଁ କାହିଁକି କାରଣ ତାହା ତ ସେଇ ଦୁର୍ବଳ ପ୍ରଚାର ମଞ୍ଚ ଅଟେ ଯାହାର ଅଧୀନରେ ପ୍ରକୃତ ତାହା ଅଟେ ସେମାନେ ରହିଛନ୍ତି ସେମାନେ ଏକ ଦୁର୍ବଳ ପ୍ରଚାର ମଞ୍ଚର ଅଧୀନରେ ରହିଅଛନ୍ତି ତାହା ଦୁର୍ବଳ ଏବଂ ଅତି ଅପରିଷ୍କୃତ ଅଟେ ସେମାନେ କଦାପି ସତ୍ୟ କଥା କହିବେ ନାହିଁ ସେମାନେ ଏହା ସହ ରଫାଦଫାର କରିବାକୁ କହିବେ ବୁଝନ୍ତି ତ ଭଲ ହୁଅନ୍ତା ଆପଣମାନେ ଏହାକୁ ଯଦି ଶୁଣନ୍ତେ ଯେ ତା ଭଲ ହୋଇଥାନ୍ତା ଆପଣ ସେମାନେ ମଧ୍ୟରୁ ଜଣଙ୍କ ସହିତ ଏ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥାନ୍ତି ପୁଣି ସେମାନେ ସେଠାରେ ଉଠି ପାରନ୍ତି ଆଉ ଅତି କ୍ରୋଧିତ ହୋଇ କହନ୍ତି ଯେ ସେଇ ଧାର୍ମିକ ମନା ଲୋକଙ୍କ କଥାକୁ ମୁଁ ଆଉ କଥା ବି ଶୁଣିବି ନାହିଁ ବୁଝନ୍ତି ତ ହେଉ ସିଓ ଆଗକୁ ବଢି ଯାଆନ୍ତୁ ତାହା ହିଁ ସତ୍ୟ କଥା କୁଷ୍ଠରୋଗ କିପରି ସେପରି ଧରଣର କୁଷ୍ଠରୋଗରେ ଆକ୍ରାନ୍ତ ହେବା ଅପେକ୍ଷା ମୁଁ ଅନ୍ୟ ଯେକୌଣସି ସମୟରେ କୁଷ୍ଠରୋଗରେ ଆକ୍ରାନ୍ତ ହେବାକୁ ଉଚିତ ପଣିବି ହଁ ତାହା ତ ପ୍ରାଣର କୁଷ୍ଠରୋଗ ଥିଲା ବୁଝନ୍ତି ତ ଆପଣ ଯେତେବେଳେ ଉନ୍ନତ ହୋଇଥିଲେ ତତ୍ପରେ ଅବନତ ହୋଇଥିଲେ ଆପଣ ଠିକ ସେହି ସମୟରେ ଯଥାସ୍ଥଳ ଥାଇ କୁଷ୍ଠରୋଗରେ ପୁରସ୍ତ ଆକ୍ରାନ୍ତ ହୋଇଥିଲେ ତାପରେ ଆଉ ଥରେ ଆକ୍ରାନ୍ତ ହୋଇଥିଲେ ଯାହାକି କୁଷ୍ଠରୋଗ ଠାରୁ ଅଧିକ ମାରାତ୍ମକ ବ୍ୟାଧି ଅଟେ ଯେହେତୁ ତାହା ଆତ୍ମାର କୁଷ୍ଠରୋଗ ଅଟେ ବାଇବଲ ଏପରି କହିଥିଲା ଯେ ଉଷିଅ ସମ୍ଭବତଃ ମୃତ୍ୟୁବରଣ କଲେ ପୁଣି ନିଜର ଦୁର୍ବଳ ପୁଣି ନିଜର ପୂର୍ବଜମାନଙ୍କ ସହିତ ଶୟନ କଲେ ଆଉ ସେହିପରି ଭାବରେ ସେ ଏଥିରୁ ମୁକ୍ତି ଲାଭ କଲେ କାରଣ ସେ କୌଣସି ଭୁଲ କର୍ମ କଲେ କିନ୍ତୁ ଆପଣମାନେ ତାହାକୁ ଯେତେବେଳେ କରନ୍ତି ଏହାକୁ ଉତ୍ତର ରୂପେ ଜାଣିଥିଲେ ସୁଦ୍ଧା ସେପରି କରିଥାନ୍ତି ସେ ପ୍ରାଣ କୁଷ୍ଠରୋଗରେ ଆପଣମାନେ ଆକ୍ରାନ୍ତ ହୋଇଥାନ୍ତି ପୁଣି କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ପଡିଥିବା ସେପରି ପ୍ରାଣକୁ ଭିତରକୁ ଘେନି ଆଣିବାର କିଛି ପନ୍ଥା ନଥାଏ ହଁ ଆପଣମାନେ ତାହାକୁ ଜାଣନ୍ତି ତେବେ ତ ନିଜକୁ ନମ୍ର କରନ୍ତୁ ପରମେଶ୍ୱରଙ୍କ ସମ୍ମୁଖରେ ନିଜକୁ ନମ୍ର କରି ରଖନ୍ତୁ କଦାପି ଅତି ଗର୍ବିତ ହୋଇ ଫୁଲି ଉଠନ୍ତୁ ନାହିଁ ପୁଣି ଆତ୍ମଗର୍ବୀ ହୁଅନ୍ତୁ ନାହିଁ ଧର୍ମଶାସ୍ତ୍ରକୁ ଅଧ୍ୟୟନ କରନ୍ତୁ ପୁଣି ଏହା ଯଥୋଚିତ ସମୟ ଅଟେ କି ନାହିଁ ତାହାକୁ ଲକ୍ଷ୍ୟ କରନ୍ତୁ କିଛି ଦିନ ପୂର୍ବେ ମୁଁ ଜଣେ ବ୍ୟକ୍ତିଙ୍କୁ କହିଥିଲି ସେମାନେ କହିଥିଲେ ଭାଇ ବ୍ରହ୍ମ ଆପଣ ଯେ ଜିଜସ୍ ଓନ୍ଲି ର ବିଶ୍ୱାସ ଅଟନ୍ତି ଏପରି ଆମେ ଧାରଣା କରୁ ମୁଁ କହିଥିଲି ତୁମମାନେ ଭୁଲ ଭାବେ ବୁଝିଅଛ ବୁଝିଲ ତ ମୁଁ କହିଥିଲି ମୁଁ ଆଦୌ ଜିଜସ୍ ଓନ୍ଲି ନୁହେଁ କହିଥିଲେ ମାତ୍ର ଆପଣ ତ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିଜିତ କରିଥାନ୍ତି ମୁଁ କହିଥିଲି ତାହା ମୋତେ ଜିଜସ୍ ଓନ୍ଲି କଦାପି କରି ପକାଏ ନାହିଁ ମୁଁ କହିଥିଲି ଜିଜସ୍ ଓନ୍ଲି ଧର୍ମ ଶିକ୍ଷା ସେମାନେ ନୂତନ ଧର୍ମ ନିମିତ୍ତ ବାପ୍ତିଜିତ କରନ୍ତି ମୁଁ ସେଥିରେ ବିଶ୍ୱାସ ରଖେ ନାହିଁ କିମ୍ବା ମୁଁ ସେପରି କରେ ନାହିଁ ମୁଁ ଏହାକୁ ବିଶ୍ୱାସ କରେ ନାହିଁ ଯେ ଆପଣ ଯେତେ ଶୀଘ୍ର ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥାନ୍ତି ଆପଣଙ୍କ ପ୍ରାଣକୁ ମୁକ୍ତ କରିଥାନ୍ତି ଆପଣ ସକଳ ପାପରୁ ଧୌତ ହୋଇଥାନ୍ତି ଯେହେତୁ ମୁଁ ଏପରି ବିଶ୍ୱାସ କରେ ଯେ ପିତର ସେପରି କହିଥିଲେ ପ୍ରଥମେ ମନ ପରିବର୍ତ୍ତନ କରନ୍ତୁ ସମ୍ପୂର୍ଣ୍ଣ ରୂପେ ଫେରି ଆସନ୍ତୁ ଆପଣ ଲକ୍ଷ୍ୟ ସ୍ଥଳକୁ ପାଶୁଡ଼ି ପକାଇଥିଲେ ଫେରି ଯାଆନ୍ତୁ ମନ ପରିବର୍ତ୍ତନ କରନ୍ତୁ ତତ୍ପର ଜଗତକୁ ଦେଖାନ୍ତୁ ଯେ ଆପଣ ବାପ୍ତିଜିତ ହୋଇଛନ୍ତି ମୁଁ ତାହାକୁ ବିଶ୍ୱାସ କରେ ମୁଁ ଏହାକୁ କଦାପି ବିଶ୍ୱାସ କରେ ନାହିଁ ଯେ ନୂତନ ହୋଇ ଜନ୍ମଗ୍ରହଣ କରିବା ଅର୍ଥ ପବିତ୍ର ଆତ୍ମାରେ ଜନ୍ମିବାର ଉଦ୍ଦେଶ୍ୟ ଏହା ପବିତ୍ର ଆତ୍ମାରେ ବାପ୍ତିସ୍ମ ଗ୍ରହଣ କରିବାର ଅର୍ଥ ନୁହେଁ ଏହା ପୁନଃ ଜନ୍ମର ଉଦ୍ଦେଶ୍ୟ ଆମମାନେ ରକ୍ତ ଦ୍ୱାରା ନୂତନ ଜନ୍ମ ପାଇଥାଉ ରକ୍ତ କଣିକା ନିର୍ଗତ ହୋଇଥାଏ ମୋର କହିବାର ଅର୍ଥ ରକ୍ତରୁ ଜୀବନ କୋଷ ନିମିତ୍ତ ସୃଷ୍ଟି ହୋଇଥାଏ ଆପଣମାନେ ଧର୍ମାତ୍ମାଙ୍କ ଦ୍ୱାରା ଶରୀରରେ ବାପ୍ତିଜିତ ହୋଇଅଛନ୍ତି ମାତ୍ର ରକ୍ତ ଦ୍ୱାରା ଆପଣମାନେ ଜନ୍ମଗ୍ରହଣ କରିଛନ୍ତି ଏହା ନିହାତି ପକ୍ଷେ ସତ୍ୟ ଆପଣମାନେ ନିଜର ପିତାଙ୍କ ରକ୍ତରୁ ଜନ୍ମଲାଭ କରିଛନ୍ତି ମୁଁ ଆପଣା ପିତାଙ୍କ ରକ୍ତରୁ ଜନ୍ମଗ୍ରହଣ କରିଅଛି ପୁଣି ଆପଣ ପିତା ଖ୍ରୀଷ୍ଟଙ୍କ ଦ୍ୱାରା ଜନ୍ମି ଅଛି ଆଜ୍ଞା ହଁ ତଥାପି ଆପଣମାନେ ବୁଝନ୍ତୁ ଆମମାନେ ସେପରି ଧରଣର ଶିକ୍ଷାକୁ ଆଦୌ ବିଶ୍ୱାସ କରିନଥାଉ ଯେହେତୁ କି ଯୀଶୁଙ୍କ ନାମରେ ଆମମାନେ ବାପ୍ତିତ ହୋଇଥାଉ ତେଣୁ ତାହା ଆମମାନଙ୍କୁ ଜିଜସ୍ ଓନ୍ଲି କରିନଥାଏ ସେପରି ଆଦୌ କରେ ନାହିଁ ଆଜ୍ଞା କଦାପି ନୁହେଁ ଆଜ୍ଞା ହଁ ସେହିପରି ଭାବରେ ପରମେଶ୍ୱରଙ୍କ ରବକୁ ଭାସି ଆସୁଥିବା ମୂଷା ଯେତେବେଳେ ଶୁଣିଥିଲେ ସେ ପରମେଶ୍ୱର ସମ୍ମୁଖରେ ନିଜକୁ ନମ୍ର କରିଥିଲେ କହିଥିଲେ ଆପଣା ପାଦୁକା ଖୋଲି ପକାଅ ମୂଷା ଅତି ନିକଟକୁ ଚାଲି ଯାଇଥିଲେ ସହସା ଆପଣା ଜୋତା ଖୋଲି ପକାଇଥିଲେ ଦେଖନ୍ତି ତ ତାହା ସତ୍ୟ କଥା ପାଉଲଙ୍କୁ ସେଇ ତେଜମୟ ଜ୍ୟୋତି ତାଙ୍କୁ ଯେତେବେଳେ ଭୂମି ଉପରେ ପକାଇ ଦେଇଥିଲେ ସେ କହିଥିଲେ ସାଉଲ ହେ ସାଉଲ ତୁମେ ମୋତେ କାହିଁକି ତାଳନା କରୁଅଛ ପଚାରିଥିଲେ ହେ ପ୍ରଭୁ ଆପଣ କିଏ ଦେଖନ୍ତୁ ସିଧା ଭୂମି ଉପରେ ପଡିଯାଇଥିଲେ ସେଇ ଜଣକ କିଏ ଥିଲେ କହିଥିଲେ ଆମ୍ଭେ ଯୀଶୁ ସେଇ ଅଗ୍ନିସ୍ତମ୍ଭ ଆମ୍ଭେ ଯୀଶୁ କଣ୍ଟକ ଉପରେ ପଦାଘାତ କରିବା ତୁମ ନିମନ୍ତେ କଠିନ ବିଷୟ କହିଥିଲେ ହେ ପ୍ରଭୁ ମୋତେ କଣ କରିବାକୁ ହେବ ସେ ତ ପ୍ରସ୍ତୁତ ହୋଇଥିଲେ ବାପ୍ତିଜିତ ଜହନ ତାଙ୍କୁ ଆସୁଥିବାର ଦେଖିଥିଲେ ମହାନ ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ ଥିଲେ ଯୀଶୁ ଏପରି କହିଥିଲେ ସ୍ତ୍ରୀ ଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଜୋହର ଠାରୁ ମହାନ କେହି ଉତ୍ପନ୍ନ ହୋଇନାହାନ୍ତି। ତଥାପି ଯେତେବେଳେ ଜୋହର ତାଙ୍କୁ ଦେଖିଥିଲେ ସେ ନିଜକୁ ଏତେ କ୍ଷୁଦ୍ର ବୋଲି ବୁଝିଥିଲେ ଯେ ସେ କହିଥିଲେ ମୁଁ ତାଙ୍କ ପାଦୁକାର ବନ୍ଧନକୁ ଖୋଲିବାକୁ ସୁଦ୍ଧା ଯୋଗ୍ୟ ନୁହେଁ। ଆମେନ। ଏହାକୁ ସବୁବେଳେ ଧ୍ୟାନ ରଖିଥାନ୍ତୁ ଯେ ଜଣେ ମହାନ ବ୍ୟକ୍ତି ସେ ନିଜକୁ ନମ୍ର କରିଥାନ୍ତି। ଏକ ଉଚ୍ଚ ରାସ୍ତା ତାହା ସବୁବେଳେ ତଳକୁ ଗଡିଥାଏ। ଆପଣଙ୍କୁ ସବୁବେଳେ ଛୋଟ କର, ତେବେ ଯାଏ ଈଶ୍ୱର ଆପଣଙ୍କୁ ଉନ୍ନତ କରିବେ। ଯିଏ ଆପଣଙ୍କୁ ଉନ୍ନତ ଦେଖାଏ ତାହାକୁ ନତ କରାଯିବ, ଅର୍ଥାତ୍ ଯିଏ ଆପଣଙ୍କୁ ନତ କରେ ତାହାକୁ ଉନ୍ନତ କରାଯିବ। ଆରେ ବା, ମୁଁ ତାହା ପସନ୍ଦ କରେ। ଆପଣଙ୍କୁ ନତ କରନ୍ତୁ, ସବୁବେଳେ ନମ୍ର ହୋଇ ରହନ୍ତୁ। ତଥାପି ମହାନ ବ୍ୟକ୍ତିଟି ହେବାକୁ ଇଚ୍ଛା କରନ୍ତୁ ନାହିଁ, ଜଣେ କ୍ଷୁଦ୍ରତର ବ୍ୟକ୍ତି ହୋଇ ରହିଥାନ୍ତୁ। ବୁଝନ୍ତି ତ? ଆଉ ଯେପରି ଭାବରେ ହେଉନା କାହିଁକି ଆମମାନେ ମଧ୍ୟ କେବଳ ପରମେଶ୍ୱର ହିଁ ଏପରି ବ୍ୟକ୍ତି ଅଟନ୍ତି ଯିଏକି ମହାନ ଅଟନ୍ତି, ତାହା ସତ୍ୟ କଥା। ଆପଣ ସେପରି କହିବାକୁ ଆଦୌ ଇଚ୍ଛା କରନ୍ତୁ ନାହିଁ ଯେ ଏହା ଏକ ପବିତ୍ର ମଣ୍ଡଳୀ, ପବିତ୍ର ଲୋକମାନଙ୍କ ପବିତ୍ର ମଣ୍ଡଳୀ ବା ସହଭାଗିତା, ଏପରି ଆଦୌ କହନ୍ତୁ ନାହିଁ। ଓହୋ, ସେପରି ନୁହେଁ, ସେ କେବଳ ଜଣେ ପବିତ୍ର ଈଶ୍ୱର, ତାହା ସତ୍ୟ କଥା। ପୁଣି ଏକ ଅପବିତ୍ର ମଣ୍ଡଳୀ ଆଉ ଅଶୁଚି ପ୍ରଜାଗଣ ଏପରି ଅଟେ, ତାହା ହିଁ ସତ୍ୟ କଥା। ଏକ ପବିତ୍ର ମଣ୍ଡଳୀ ଯେପରି କିଛି ଆଦୌ ନାହିଁ, ମାତ୍ର ତାହା ତ ଏକ ମଣ୍ଡଳୀ ମଧ୍ୟରେ ପବିତ୍ର ପରମେଶ୍ୱରଙ୍କର ଉପସ୍ଥିତି ଏପରି ଅଟେ। ପ୍ରଜାଗଣ ପବିତ୍ର ସେପରି କିଛି ନାହିଁ, ମାତ୍ର ତାହା ତ ଲୋକମାନଙ୍କ ମଧ୍ୟରେ ପବିତ୍ର ଆତ୍ମା ଏପରି ଅଟେ। ତେବେ ତ ଆପଣମାନେ ଲୋକମାନଙ୍କ ସମ୍ବନ୍ଧରେ ଆଉ କିଛି କହୁନାହାନ୍ତି, ମାତ୍ର ଯେଉଁ ପବିତ୍ର ଆତ୍ମା ଲୋକମାନଙ୍କ ମଧ୍ୟରେ ବାସ କରନ୍ତି ଆପଣମାନେ ତାଙ୍କ ବିଷୟରେ କହୁଛନ୍ତି। ଆମେନ୍, ଆମେନ୍, ତାହା ଉଚିତ ପ୍ରକାର ବଚନ। ଆମେନ୍, ତାହା ଗୃହକୁ ଆଘାତ କରିଥିଲା। ମୁଁ ସେଇ ଜଣକୁ ଅନୁଭବ କରିଥିଲି। ଆଜ୍ଞା, ହଁ, ସେ ତାହାକୁ ପସନ୍ଦ କଲେ, ମୁଁ ତାହା ଜାଣେ। ଗୌରବମୟ, ଆଜ୍ଞା, ହଁ, ଉତ୍ତମ କଥା। ନିଜକୁ ଛୋଟ କରି ପକାନ୍ତୁ। ଭକ୍ତିର ସହିତ ସେ ଦୁଇଟି ପକ୍ଷରେ ଆପଣ ମୁଖକୁ ଆଚ୍ଛାଦନ କରିଥିଲେ। ଆପଣ ମୁଖକୁ ଢାଙ୍କିବା ଦ୍ୱାରା ସେ ନିଜକୁ ନମ୍ର କଲେ। ଆଉ ତୃତୀୟତଃ ଆପଣ ଦୁଇ ପକ୍ଷରେ ସେ ଉଡିଲେ। ସେଇ ଦୁଇଟିର ସହିତ ଥାଇ ସେ ନିଜକୁ କ୍ରିୟାଶୀଳ କଲେ। ସେ ପରମେଶ୍ୱରଙ୍କ ସମ୍ମୁଖରେ ଭକ୍ତିଭାବ ହେଲେ, ସେ ପରମେଶ୍ୱରଙ୍କ ଉପସ୍ଥିତିରେ ନମ୍ର ହେଲେ। କେବଳ ତାହା ନୁହେଁ, ସେ ସେଠାରେ ଅବିଚ୍ଛେଦ ଭାବେ ବସି ରହିଥିଲେ ତାହା ନୁହେଁ, ମାତ୍ର ସେ ତ ସ୍ୱୟଂକୁ କ୍ରିୟାଶୀଳ କଲେ। ଏକ ମଣ୍ଡଳୀ ବିଷୟରେ ସେପରି ବାର୍ତ୍ତା କରନ୍ତୁ। ଆମେନ୍। ଆପଣଙ୍କୁ କାର୍ଯ୍ୟ କରିବା କ୍ଷେତ୍ରରେ ଅବସ୍ଥାନ କରାଇଲେ, ତାହାଙ୍କ ନିକଟରେ ଯାହା କିଛି ସମ୍ବଳ ଥିଲା କାହିଁକି ତାହାର ସହିତ ସେ ଅଗ୍ରସର ହେବାକୁ ଲାଗିଲେ ଏବଂ ସେଥିରେ ସେ ପ୍ରସ୍ତୁତ ଥିଲେ। ଆଜ୍ଞା, ହଁ, କେବଳ ଗୋଟିଏ ମାତ୍ର ବଚନକୁ ସେ କହିପାରିଥିଲେ, ସର୍ବଶକ୍ତିମାନ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର। ତଥାପି ତାହାର ସହିତ ସେ ସ୍ୱୟଂକୁ କ୍ରିୟାଶୀଳ କରାଇଥିଲେ, ତାହା ଯଥାଯଥ ବିଷୟ। ସେ କାର୍ଯ୍ୟ କରିବାକୁ ତତ୍ପର ହୋଇ ଉଠିଥିଲେ। ଆଜି ରାତିରେ ମଣ୍ଡଳୀ ତାହା ହିଁ ଆବଶ୍ୟକ କରେ। ପ୍ରଥମେ ଭକ୍ତିଭାବ ହୁଅନ୍ତୁ, ତତ୍ପରେ ନମ୍ର ହୁଅନ୍ତୁ, ତତ୍ପରେ ସ୍ୱୟଂକୁ କ୍ରିୟାଶୀଳ କରନ୍ତୁ। ଆଜ୍ଞା, ହଁ, ସେ ଭାବବାଦୀଙ୍କୁ ଦେଖାଇଥିଲେ। ସେ ଆପଣ ଭାବବାଦୀଙ୍କୁ ତାହା ଯେତେବେଳେ ଦେଖାଇଥିଲେ, ସେତେବେଳେ ସେ ଆପଣ ଦାସଙ୍କୁ କିପରି ଭାବରେ ପ୍ରଦର୍ଶନ କରାଇଥିଲେ, ସେ କିପରି ଭାବରେ ଯେ ତାହାକୁ କାର୍ଯ୍ୟକାରୀ କରିବାକୁ ଯାଉଅଛନ୍ତି, ଏହା ଦେଖାଇଥିଲେ। ଏହି ଦୂତ ଜଣକ, ଏହି ବ୍ୟକ୍ତି ଜଣକ କଣ କରିବାକୁ ତତ୍ପର ଥିଲେ? ଏହି ଭାବବାଦୀ ଜଣକ ଦର୍ଶନ କରିଥିଲେ ଯେ ସରାପ ଯେତେବେଳେ ଚିତ୍କାର କରିଥିଲେ, ସେତେବେଳେ ତାଙ୍କ ରବ ମନ୍ଦିରର ସକଳ ସ୍ତମ୍ଭକୁ କମ୍ପମାନ କରି ପକାଇଥିଲା। ସର୍ବଶକ୍ତିମାନ ପରମେଶ୍ୱର ପବିତ୍ର, 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 ଏପରି ରବ ହୋଇଥିଲା। ପୁଣି ଭବନଟି କମ୍ପମାନ ହୋଇ ଉଠିଥିଲା। ଆଉ ତତ୍ପରେ ସେ ପୁନଶ୍ଚ ସର୍ବଶକ୍ତିମାନ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର କହି ଚିତ୍କାର କରିଥିଲେ, ଆଉ ଭବନ କମ୍ପିତ ହୋଇଥିଲା। ଯିଶା କହିଥିଲେ, ହାଏ ହାଏ, ମୁଁ ନଷ୍ଟ ହେଲି। ଜଣେ ଭାବବାଦୀ, ପ୍ରମାଣ ସିଦ୍ଧ ଭାବବାଦୀ, ବାଇବଲର ସେହି ଶ୍ରେଷ୍ଠ ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ଭାବବାଦୀ ହୋଇ ସେ ଜନ୍ମଲାଭ କରିଥିବା ବ୍ୟକ୍ତି ଜଣକ ଥିଲେ। ଆଉ ସେ କହିଥିଲେ, ହାଏ ହାଏ, ମୁଁ ନଷ୍ଟ ହେଲି, କାରଣ ମୋର ଚକ୍ଷୁ ସୈନ୍ୟ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ଦେଖିଅଛି। ସେହି ଭାବବାଦୀଙ୍କ ଆଡ଼କୁ ଧ୍ୟାନ ଦିଅନ୍ତୁ, ସେ ନିଜକୁ ନମ୍ର କରିଥିଲେ। ଜଣେ ଭାବବାଦୀ ସେ ସେପରି ଜଣେ ବ୍ୟକ୍ତି ଯାହାଙ୍କ ନିକଟକୁ ପରମେଶ୍ୱର ବାକ୍ୟ ଆଗତ ହୋଇଥିଲା, ତଥାପି କ୍ରିୟାଶୀଳତାର ସହିତ ସେ ଏକ ଦର୍ଶନକୁ ଯେତେବେଳେ ଦେଖିଥିଲେ, ତତ୍ପରେ ସେ କହିଥିଲେ, ହାଏ ହାଏ, ମୋ ପ୍ରତି, ଯେହେତୁ ପ୍ରଭୁଙ୍କ ଉପସ୍ଥିତିକୁ ଦର୍ଶନ କଲା ପର୍ଯ୍ୟନ୍ତ ମୁଁ ଅତି ନିକଟବର୍ତ୍ତୀ ହୋଇ ଠିଆ ହୋଇଛି। ଆମ୍ଭମାନଙ୍କର ଆଧୁନିକ ଆମେରିକୀୟ ପ୍ରଜାଗଣ ତାହାକୁ ଦର୍ଶନ କରିପାରନ୍ତି, ପୁଣି ଦୂରେଇ ଯାଇଥାନ୍ତି ଆଉ ଏଥିପ୍ରତି ପରିହାସ କରିଥାନ୍ତି, ତାହା ସତ କଥା। ପ୍ରଗଟିତ ହୋଇସାରିଥିବା ଏକ ଦର୍ଶନକୁ ସେ ଯେତେବେଳେ ଦେଖିଥିଲେ, ହଁ ପୁରଗଟ ଏକ ଦର୍ଶନଟିଏ ସେ ତ ଦେଖିଥିଲେ। ଆହେ ପରମେଶ୍ୱର, ଏଇ ପାପମୟ ଜଗତ ପ୍ରତି ଅନୁଗ୍ରହକାରୀ ହୁଅନ୍ତୁ। ପ୍ରଗଟିତ ହୋଇସାରିଥିବା ଦର୍ଶନଟିଏ ସେ ଦେଖିଥିଲେ, ଆଉ ସେ ଚିତ୍କାର କରି ଉଠିଥିଲେ, ହାଏ ହାଏ ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଉଷ୍ଠାଦର ବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଉଷ୍ଠାଦର ବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି। ମୁଁ ତ ପୂର୍ଣ୍ଣତୟା ଅଯୋଗ୍ୟ, ମୋ ମଧ୍ୟରେ କିଛି ଉତ୍ତମତା ବାସ କରେ ନାହିଁ। ଆଚ୍ଛା, ଆପଣ କହିଥାନ୍ତି ପରମେଶ୍ୱର ମହିମା କରେ। ମୁଁ ତ ପ୍ରେସବିଟେରିଆନ, ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପେଣ୍ଟିକୋଷ୍ଟାଲଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ, ତେଣୁ ବସି ରହି ଯେପରି ଧରଣର ଶିକ୍ଷାକୁ ଶୁଣିବା ମୋର କଦାପି ପ୍ରୟୋଜନ ନାହିଁ। ସେଠାରେ କିପରି ଧରଣର ଏକ ଭିନ୍ନତା ବାସ କରେ, କିପରି ଉତ୍କଟ ଧରଣର ଭିନ୍ନତା। ପୁଣି ଆପଣମାନେ ମନେ ରଖନ୍ତୁ, ଏହି ଭାବବାଦୀ ଜଣକ ଆପଣଙ୍କର ଜନ୍ମରୁ ଆହୁତ ହୋଇଥିଲେ, ପୁଣି ପ୍ରଗଟିତ ହୋଇଥିଲେ, ନିଜ ପଦବୀ ପ୍ରତି ପୂର୍ବରୁ ନିରୂପିତ ହୋଇ ରହିଥିଲେ, ଆଉ ସତ୍ୟର ଅନ୍ୱେଷଣ କରୁଥିଲେ, ପୁଣି ଜଣେ ରାଜାଙ୍କ ସହିତ ରହିଥିଲେ, ପରମେଶ୍ୱରଙ୍କର ସକଳ କର୍ମକୁ ପ୍ରଗଟିତ ହୋଇଥିବାର ଦର୍ଶନକୁ ସେ ଦେଖିଥିଲେ। ତଥାପି ମୁକ୍ତ ଦର୍ଶନଟିଏ ଯେତେବେଳେ ପ୍ରକାଶିତ ହୋଇଥିଲା, ଆପଣଙ୍କୁ ଉନ୍ନତ କରିବା ପରିବର୍ତ୍ତେ ସେ ନତ ହୋଇଥିଲେ, ପୁଣି କହିଥିଲେ, ମୋ ପ୍ରତି ହାଏ ହାଏ, ମୁଁ ସମ୍ପୂର୍ଣ୍ଣ ରୂପେ ଅଶୁଚି, ମୁଁ ଏତେବେଳେ ତା ନିମିତ୍ତ ଯୋଗ୍ୟ, ତଥାପି ମୋର ଚକ୍ଷୁ ପରମେଶ୍ୱର ପତାକାକୁ ଦର୍ଶନ କରିଅଛି। ଆମମାନେ ପରମେଶ୍ୱର ପତାକାକୁ ଦେଖିପାରୁ, ତତ୍ପରେ ଆମେ ଚାରିଆଡ଼େ ଧାଇଁବାକୁ ଏପରି କହିବୁ, ଯେଉଁମାନେ ପାଗଳ ସେମାନେ ଧରେ ଧାର୍ମିକ ବ୍ୟକ୍ତିଗଣ ଏମାନେ ଅଟନ୍ତି। ଆମମାନେ କୌଣସି ସ୍ଥାନ ନିମିତ୍ତ ଯୋଗ୍ୟ ନୁହଁ, ସେଥିପାଇଁ ଚିନ୍ତିତ ନ ହେଉନ୍ତୁ। ପୁଣି ମନେ ରଖିଥାନ୍ତୁ, ମୁଁ ଆପଣମାନଙ୍କୁ କହିଥିଲି ଯେ କିଛି ବିଶେଷ ବିଷୟକୁ କହିବା ନିମନ୍ତେ ମୁଁ ଏହି ସ୍ଥାନ ଯେତେବେଳେ ଆସେ, ଏହା ଲୋକମାନଙ୍କୁ ସାହାଯ୍ୟ କରିବ। ହଁ, ଆମେ ନିଶ୍ଚିତ ରୂପେ ଏହାକୁ ଭକ୍ତି ଭାବେ ଦେଖାନ୍ତୁ, ଏହାକୁ ଆମମାନେ ଅବଶ୍ୟ ପ୍ରଦାନ କରିବା। ଆମେ ସେପରି କରିପାରିବା, ଆମେ ଯେପରି କରିପାରିବା, ତଦନୁସାରେ ଏହାର ପ୍ରତିଟି ବିଷୟକୁ ନିଶ୍ଚିତ ରୂପେ ସମ୍ମାନ ପ୍ରଦାନ କରିବା। ଯେତେବେଳେ ଈଶ୍ୱରଙ୍କଠାରେ ପ୍ରକାଶ ଦର୍ଶନ କଥାବାର୍ତ୍ତା ବିଷୟକୁ ଦର୍ଶନ କରିଥାଉ, ତାହା ଯେ ସତ୍ୟ କଥା ଏହାକୁ ଆମେ ଜାଣିଥାଉ। ଈଶ୍ୱର କହିଥିଲେ, ମୋ ପ୍ରତି ହାଏ ହାଏ, ଆଜି ରାତିରେ ମୁଁ ଏକ ଭବନ ମଧ୍ୟ ଉପସ୍ଥିତ, କିମ୍ବା ଆଜି ଦିନ ଅଥବା ଏହା ଅନ୍ୟ ଯେକୌଣସି ଦିନ ଥିଲା ନା କାହିଁକି। ପୁଣି ମୁଁ ଈଶ୍ୱରଙ୍କ ପତାକାକୁ ଦର୍ଶନ କରେ, ମୁଁ ଜଣେ ଦୂତଙ୍କୁ କଥାବାର୍ତ୍ତା କରିବାର ଦେଖେ, ପୁଣି କୌଣସି ବିଶେଷ ଧରଣ ବିଷୟକୁ ଗତିଶୀଳ ହେଉଥିବାର ଦେଖେ, ପୁଣି ମୁଁ ସେ ଆଡ଼କୁ ଉର୍ଦ୍ଧ୍ୱ ଦୃଷ୍ଟି କରି ଅନାଇଥାଏ, ପୁଣି ଠିକ ଏହି ସ୍ଥାନରେ ପରମେଶ୍ୱର ଯେ ପ୍ରଗଟ ହୋଇଥିଲେ ତାହାକୁ ମୁଁ ଦେଖେ। ହାଏ ହାଏ ମୋ ପ୍ରତି, ଯେହେତୁ ମୁଁ ଅଶୁଚି ଉଷ୍ଠାଦର ବିଶିଷ୍ଟ ମନୁଷ୍ୟ, ପୁଣି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରେ, କଣ ଯେ ଘଟିଥିଲା ତାହାକୁ ଲକ୍ଷ୍ୟ କରନ୍ତୁ। ଓ ସେ କଣ କରିଥିଲେ, ସେ ଦେଖାଇଥିଲେ, ଭାବବାଦୀ ଦିଶାଙ୍କୁ ଦେଖାଇଥିଲେ ଯେ ତାଙ୍କ ଉପସ୍ଥିତିରେ ମନୁଷ୍ୟକୁ ଅବଶ୍ୟ ଭକ୍ତିଭାବ କହିବାକୁ ଅଛି, ପୁଣି ତାଙ୍କ ସମ୍ମୁଖରେ ସମ୍ମାନସ୍ପଦ ହୋଇ ରହିବାକୁ ଅଛି, ଭକ୍ତିଭାବ ପୁଣି ନମ୍ର ହୋଇ ରହିବାକୁ ଅଛି, ତତ୍ପରେ କାର୍ଯ୍ୟ ଦକ୍ଷତାକୁ ଲାଭ କରିବାକୁ ଅଛି, ତାହା ହିଁ ସତ୍ୟ କଥା। କାର୍ଯ୍ୟ ଦକ୍ଷତା ସହ ସଂଗ୍ରାମ କରନ୍ତୁ। ଉପନିକଟସ୍ଥ ସେହି ନାରୀ ପରି କୌଣସି ବିଶେଷ ପ୍ରକାର ଘଟଣା ଘଟୁଥିବାର ସେ ଯେତେବେଳେ ଦେଖିଥିଲେ, ହେ ଭାଇ, ତାଙ୍କର ଦୁଇଟି ଡେଣା ଥିଲା, ସେ ଯଥାଶୀଘ୍ର ସେଗୁଡ଼ିକରୁ ମୁକ୍ତି ଲାଭ କରିଥିଲେ। ସେ ତ ଯାକୁବଙ୍କ କୂପ ନିକଟକୁ ବାହାରି ଆସିଥିଲେ, ପୁଣି ଯେଉଁ କୂପଟିର ନିମନ୍ତେ ସେମାନେ ବାଦନବାଦ କରୁଥିଲେ, ସେପରି ଦୂଷିତ କୂପରୁ ଅପରିଷ୍କାର ଜଳ କାଢି ଆଣିବା ପାଇଁ ସେ ସେଠାକୁ ଯାଇଥିଲେ। କିନ୍ତୁ ଜୀବନର ସେହି ଅନନ୍ତ ନିର୍ଜରରୁ ସେ ଯେତେବେଳେ ପାନ କରିଥିଲେ, ସେ ତ ସେହି କ୍ଷଣି କ୍ରିୟାଶୀଳ ହୋଇ ଉଠିଥିଲେ। ସେ ତ ଏପରି ଆଗ କହିନଥିଲେ, ହେ ମହାଶୟ, ଆପଣ କେଉଁ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ ତାହା ଅନୁଗ୍ରହ କରି ମୋତେ କହନ୍ତୁ, ଆପଣ କେଉଁଠାରେ ଏହିସବୁ ଉପଦେଶ ଲାଭ କରିଥିଲେ, ଆପଣ ଏହାକୁ କିପରି ଶିଖିଥିଲେ, କିମ୍ବା ମୋର ଯେ ପାଞ୍ଚ ଜଣ ପତି ଥିଲେ ଏହାକୁ ଆପଣ କିପରି ଜାଣିଲେ, ମୋର ଦୁର୍ବଳତା ଯେ କିପରି ଧରଣ ଥିଲା ଏହାକୁ ଆପଣ କିପରି ଭାବେ ଜାଣିଲେ, ମୁଁ ଯେ ଜଣେ ସାମରିଆ ସ୍ତ୍ରୀ ଏହାକୁ ଆପଣ କିପରି ଜାଣିଲେ, ଆପଣ ଏହିସବୁ ବିଷୟକୁ କିପରି ଭାବେ ଜାଣିଲେ। ସେ ତ ସେପରି ଧର କୌଣସି ପ୍ରଶ୍ନ ଆଦୌ ପଚାରି ନଥିଲେ, ମାତ୍ର ସେ କହିଥିଲେ, ହେ ମହାଶୟ, ଆପଣ ଯେତେବେଳେ ଭାବବାଦୀ ଅଟନ୍ତି ଏହା ମୁଁ ଧାରଣା କରେ, କାରଣ ମସିହ ଯେବେ ଆସିବେ ସେ ଆମମାନଙ୍କୁ ଏହି ସକଳ ବିଷୟ ଅବଗତ କରାଇବେ ବୋଲି ଆମେ ଜାଣୁ। ଓହୋ, ଆଶ୍ଚର୍ଯ୍ୟଜନକ, ସେ ଧର୍ମଶାସ୍ତ୍ର ଦ୍ୱାରା ଏହାକୁ ବୁଝିପାରିଥିଲେ। ତତ୍ପରେ ସେପରି କହିଥିଲେ, ଖ୍ରୀଷ୍ଟ ଯେତେବେଳେ ଆସିବେ ସେତେବେଳେ ସେ ଆମମାନଙ୍କୁ ଏହି ସମସ୍ତ ବିଷୟ ଜଣାଇବେ। ସେ କହିଥିଲେ, ମୁଁ ସେହି ଅଟେ। ସେ ତ କାର୍ଯ୍ୟ କରିବାରେ ଲାଗିଥିଲେ, ପୁଣି ଯେତେ ଦ୍ରୁତଗତିରେ ସେ ଦୌଡ଼ି ପାରନ୍ତି ସେହିପରି ଶୀଘ୍ରତା ସହିତ ସେ ସ୍ୱର ମଧ୍ୟକୁ ପ୍ରୟାଣ କରିଥିଲେ। କହିଥିଲେ, ଆସ ଜଣଙ୍କୁ ଦେଖ, ମୁଁ ଯାହା ଯାହା କରିଅଛି ସେହି ସବୁ ସେ ମଧ୍ୟ କହିଲେ। ସେ କେଜାଣି ଖ୍ରୀଷ୍ଟ ହେବେ ପରା, ସେ ଯେତେବେଳେ ସତ୍ୟକୁ ଦର୍ଶନ କଲେ ସେତେବେଳେ ସେ ତାହାକୁ ସ୍ଥିର ରୂପେ ଧରି ରଖିବାକୁ ଚାହିଁଲେ ନାହିଁ। ସେ ତ ହତାଶରେ ନିଶ୍ଚିତ ରୂପେ ଏହାକୁ କିଛିଟା ବିଶେଷ ଦର ପୁଣି ଅଧିକା କିଛି ସମ୍ମାନ ପ୍ରଦାନ କରୁଥିଲେ। ପୁଣି ସେ ନିଶ୍ଚିତ ରୂପେ ଏହାକୁ ଅଧିକା କିଛି ସାହାଯ୍ୟ ପ୍ରଦାନ କରୁଥିଲେ, କାରଣ ସେ ନଗର ମଧ୍ୟକୁ ଧାଇଁ ଯାଇଥିଲେ। ପୁଣି କହିଥିଲେ, ଆପଣମାନେ ଆସି ଦେଖନ୍ତୁ, ଆପଣମାନେ ମୋର କଥାକୁ ଯଦି ବିଶ୍ୱାସ ନ କରନ୍ତି ତେବେ ଆସନ୍ତୁ ମୋ ସହିତ ଚାଲନ୍ତୁ। ଗୌରବମୟ, ଆଜି ରାତିରେ ଜଣେ ଧାର୍ମିକ ମନା ବ୍ୟକ୍ତିଙ୍କ ଅବସ୍ଥାକୁ ମୁଁ ଅନୁଭବ କରେ। ଆଜ୍ଞା ହଁ, ଆରେ ବା, ଜଣେ ଧାର୍ମିକ ମନା ବ୍ୟକ୍ତିଙ୍କ ଭାବନାକୁ ଲାଭ କରିବା ତାହା ଯଦି ଉପଯୁକ୍ତ ପନ୍ଥା ଅଟେ ତେବେ ମୋତେ ଜଣେ ସେପରି ବ୍ୟକ୍ତି ହେବାକୁ ଦିଅନ୍ତୁ। ଆଜ୍ଞା ହଁ, ତାହା ଯେ ସତ୍ୟ କଥା ଏହା ମୁଁ ଜାଣେ, ସେ ଏଠାରେ ସେ ଉପସ୍ଥିତ ଏହା ମୁଁ ଜାଣେ। ମୁଁ ଜାଣେ ଯେ ସେହି ସମାନ ମସିହ, ସେହି ସମାନ ପରମେଶ୍ୱର, ସେହି ସମାନ ଖ୍ରୀଷ୍ଟ ଏହି ସ୍ଥାନରେ ବର୍ତ୍ତମାନ ଉପସ୍ଥିତ, ଆଜି ରାତିରେ ଏହି ଗ୍ରୀଷ୍ମତମପୂର୍ଣ୍ଣ ଭବନ ମଧ୍ୟରେ ଉପସ୍ଥିତ ଅଛନ୍ତି। ଆପଣମାନଙ୍କ ନିକଟରେ ମୁଁ ଏହାକୁ ପ୍ରମାଣ କରିଦେଇପାରେ। ଆମେନ୍। ସେଠାରେ ସେହି କୋଣଆଡ଼କୁ ବସିଥିବା ଜଣେକ ବ୍ୟକ୍ତିଙ୍କ ଅତି ନିକଟରେ ପ୍ରଭୁଙ୍କର ଦୂତଙ୍କୁ ଏତେବେଳେ ଠିଆ ହୋଇ ରହିଥିବାର ମୁଁ ଧ୍ୟାନ କରୁଛି। ତାଙ୍କ ନାମ ଅଟେ, ସେ ଜଣେ ଆଚାର୍ଯ୍ୟ ଅଟନ୍ତି, ୱିଟ୍ ମହାଶୟ ଅଟନ୍ତି। ସେ ସେହି ଭର୍ଜିନିଆ ଅଞ୍ଚଳରୁ ଅଟନ୍ତି। ସତ୍ୟ କଥା, ସେ ବିଚଳିତ ହୋଇପଡୁଥିବା ବ୍ୟାଧିରେ ସ୍ନାୟବିକ ରୋଗରେ ଗ୍ରସ୍ତ। ଆପଣ ନିଜର ସର୍ବାନ୍ତକର ସହିତ ଯଦି ବିଶ୍ୱାସ କରନ୍ତି ତେବେ ଆପଣ ଗୃହକୁ ଯାଇପାରନ୍ତି, ପୁଣି ଆରୋଗ୍ୟ ହୋଇଯାଇପାରନ୍ତି। ମହାଶୟ, ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଉତ୍ତମ କଥା, ଘରକୁ ଫେରି ଯାଆନ୍ତୁ, ପୁଣି ସୁସ୍ଥ ହୋଇଯାଆନ୍ତୁ। ଆପଣଙ୍କ ସ୍ନାୟବିକ ବ୍ୟାଧିଟି ସୁସ୍ଥ ହୋଇଯାଇଛି, ଠିକ୍ ସେହି ସ୍ଥାନରେ ବସିଛନ୍ତି। ତାଙ୍କ ନାମଟି ମୋରିସ, ସେ ଇଲିନିୟସରେ ଥାନ୍ତି। ତାଙ୍କର ବାତ ରୋଗର ସମସ୍ୟା ରହିଛି, ଆପଣ ତାହାକୁ ଯଦି ବିଶ୍ୱାସ କରନ୍ତି। ମହାଶୟ, ସେପରି ବିଶ୍ୱାସ ଯଦି କରିଥାନ୍ତି, ଆପଣ ଏହାକୁ ବିଶ୍ୱାସ କରନ୍ତି କି? ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି, ଆପଣ ତାକୁ ବିଶ୍ୱାସ କରନ୍ତି କି? ତାହା ଆପଣଙ୍କ ଠାରୁ ଦୂରେଇ ଯିବ। ହାଲେଲୁୟା! ଜଳନ୍ତ ଅଙ୍ଗାର ଭାବାଦୀଙ୍କୁ ଯେବେ ସ୍ପର୍ଶ କଲା, ତାଙ୍କୁ ସମ୍ପୂର୍ଣ୍ଣ ପରିଷ୍କାର ଯେବେ ତାହା କରି ପକାଇଲା। ପରମେଶ୍ୱରଙ୍କର ମୁଁ କାହାକୁ ପଠାଇବି ବୋଲି କହି ଆମ ପାଇଁ କିଏ ଯିବ ବୋଲି କହିଲେ, ତେବେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି, ମୋତେ ପଠାନ୍ତୁ। ଧାରଣା ଯେ କୃପକାର ଅଟେ, ସେଥିରେ କିଛି ଜାଣିଆସ ନାହିଁ। ଶେଷ ଯେ କୃପକାର ଧାରଣା ଅଟେ, ସେଥିରେ କିଛି ଜାଣିଆସ ନାହିଁ। ହେ ପ୍ରଭୁ, ମୁଁ ଅଛି, ମୋତେ ପଠାନ୍ତୁ। କେତେ ଯେ ସଙ୍କଟର ସମ୍ମୁଖୀନ ଆପଣ ହୋଇଥାନ୍ତି, କେତେ ଯେ ବିଭିନ୍ନ ଧରଣର ଆପଦ ବିପଦ ଦୁଃଶ ପରିସ୍ଥିତିକୁ ମୋତେ ସାମ୍ନା କରିବାକୁ ପଡ଼େ ନା କାହିଁକି, ତଥାପି ମୋତେ ପଠାନ୍ତୁ। ସେ ତ ସେହି ସମାନ ମସିହ ଅଟନ୍ତି, ସେ ଏତିକି ବେଳେ ଏହି ସ୍ଥାନରେ ଉପସ୍ଥିତ, ମୁଁ ତାଙ୍କୁ ପୁନର୍ବାର ଦେଖେ। ଆମେନ୍। ଏହା କିପରି ଏକ ବିଷୟ, ସେହି ନାରୀ ଜଣଙ୍କ ଚଞ୍ଚଳ ହୋଇ ଉଠିଥିଲେ, କ୍ରିୟାଶୀଳ ହୋଇପଡ଼ିଥିଲେ, ସେ ସେହି ପକ୍ଷ ଗୁଡାକୁ ଲାଭ କରିଥିଲେ, ପୁଣି ଉଡ଼ିବାରେ ଆରମ୍ଭ କରିଥିଲେ, ସେ ଯଥାଶୀଘ୍ର କ୍ରିୟାଶୀଳ ହୋଇ ଉଠିଥିଲେ। ଯେତେବେଳେ ପ୍ରେରିତ ପିତର ଏକଦା ଏକ ସମୁଦ୍ର କୂଳରେ ସେ ପରମେଶ୍ୱରଙ୍କୁ ତାଙ୍କ ବଚନ ସହିତ ଗ୍ରହଣ କଲେ, ସେ ସାରା ରାତି ମାଛ ମାରିଥିଲେ, ତଥାପି ଗୋଟିଏ ହେଲେ ମାଛ ସେ ଧରିପାରିନଥିଲେ। ପୁଣି ଯୀଶୁ ତାଙ୍କ ନିକଟକୁ ଆସିଥିଲେ, ସେ କହିଥିଲେ, ତୁମେ ଆପଣା ଜାଲକୁ ନୌକର ଅନ୍ୟ ଦିଗକୁ ପକାଅ। ସେ କହିଥିଲେ, ହେ ପ୍ରଭୁ, ମୁଁ ଜଣେ କେଉଟ, ସେମାନେ ଯେ କେତେବେଳେ ଧରାଯାଆନ୍ତି ଆଉ କେତେବେଳେ ଧରା ପଡ଼ନ୍ତି ନାହିଁ ତାହା ମୁଁ ଜାଣେ। ସେମାନେ ଯେ କେଉଁ ସ୍ଥାନରେ ମିଳନ୍ତି, ପୁଣି କେଉଁ ସ୍ଥାନରେ ମିଳିନଥାନ୍ତି ତାହା ସୁଦ୍ଧା ମୁଁ ଜାଣେ। ତଥାପି ମୁଁ ସାରା ରାତି ମାଛ ମାରିଛି, ଆଉ ଛୋଟ କେରାଣ୍ଡିଟିଏ ସୁଦ୍ଧା ଧରିପାରି ନାହିଁ। ତଥାପି ସେଠାରେ ଜାଲ ପକାଅ, ଆପଣ ଯେତେବେଳେ ସେପରି କହୁଛନ୍ତି, ସେହି ସ୍ଥାନ ମାଛ ଯେ ଆଦୌ ନାହିଁ ତାହା ମୁଁ ଜାଣେ। ତଥାପି ଆପଣଙ୍କର ବଚନସାରେ ମୁଁ ଜାଲ ପକାଇବାକୁ ଯାଉଛି। ସେ କଣ କରିଥିଲେ? ସେ କାର୍ଯ୍ୟ କରିଥିଲେ। ଆମେନ୍। ଏଠାରେ ଜଳରେ ଫଳ ପଡୁଥିବା କୁଣ୍ଡ ଅଛି। ଆପଣ ଯୀଶୁଙ୍କ ନାମରେ ଯଦି ଅଦ୍ୟାବଧି ବାପ୍ତିତ ହୋଇନାହାନ୍ତି ତେବେ କାର୍ଯ୍ୟରେ ପରିଣତ ହେବାକୁ ଦିଅନ୍ତୁ, ଏହା ଶୁଭ ଅବସର। ଆପଣ ଯଦି ମଣ୍ଡଳୀ ଜଣେ ସଦସ୍ୟ ମାତ୍ର ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ପରମେଶ୍ୱର ସମ୍ବନ୍ଧରେ କିଛି ଯଦି ଜାଣିନଥାନ୍ତି ସେ କାର୍ଯ୍ୟରେ ପରିଣତ କରିବାକୁ ଏହା ଶୁଭ ଅବସର, ଠିକ୍ ନା? ଭକ୍ତି ସହକାରେ ନିଜର ମୁଖକୁ ଆଚ୍ଛାଦନ କରନ୍ତୁ, ନମ୍ରତାର ସହିତ ନିଜର ପାଦ ଯୁଗଳକୁ ଆଚ୍ଛାଦନ କରନ୍ତୁ, ପୁଣି ନିଜର ଆଣ୍ଠୁ ପାତନ୍ତୁ, ଆଉ କାର୍ଯ୍ୟ କରି ଚାଲନ୍ତୁ। ଯଦି ଈଶ୍ୱରଙ୍କୁ ଆପଣ ଚିହ୍ନି ନଥାନ୍ତି ତେବେ କ୍ରିୟାଶୀଳ ହୋଇ ଉଠନ୍ତୁ। ଯେତେବେଳେ ସେହି ଅନ୍ଧ ଲୋକଟି ଯିଏକି ଆଦା ଦେଖିପାରୁ ନଥିଲେ, ପୁଣି ଯୀଶୁ ତାଙ୍କ ସହିତ ଯେତେବେଳେ କଥାବାର୍ତ୍ତା କଲେ ଆଉ ମାଟି ଉପରେ ଛେପ ପକାଇଥିଲେ ତଥା ସେ କାଦୁଅକୁ ତାହାର ଚକ୍ଷୁ ଜଳରେ ଲଗାଇ ଦେଇଥିଲେ, ପୁଣି ତାହାକୁ ସୁସ୍ଥ କରିଥିଲେ, ସେ ସୁସ୍ଥ ହୋଇଯାଇଥିଲେ। ସେ ଯେତେବେଳେ ସେପରି କରିଥିଲେ ତତ୍ପରେ ଏହି ଅନ୍ଧ ବ୍ୟକ୍ତିଟି କାର୍ଯ୍ୟ କରିବାକୁ ଆଗେଇ ପଡ଼ିଥିଲେ। ସେ ତାଙ୍କ କୀର୍ତ୍ତିକୁ ସମୟରେ ଖେଳାଇ ଯାଇଥିଲେ। ସେ ସେହି କର୍ମର ବିବରଣୀକୁ ସୀମିତ କରି ରଖିନଥିଲେ। ତଥାପି ହେ ଭାଇ, ସେ ତାଙ୍କ ଯଶକୁ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକର ସର୍ବତ୍ର ଖେଳାଇ ପକାଇଥିଲେ। ସେ କଣ କଲେ, ସେ କ୍ରିୟାଶୀଳ ହୋଇ ଉଠିଥିଲେ। ଏକଦା ଜଣେ ଅନ୍ଧ ବ୍ୟକ୍ତି ସୁସ୍ଥ ହୋଇଥିଲେ, ପୁଣି କହିଥିଲେ, ସେ ବ୍ୟକ୍ତି ଜଣକ ପାପୀ ମନୁଷ୍ୟ ଅଟନ୍ତି, ତୁମେ ତାଙ୍କୁ ଆଦୌ ଚିହ୍ନ ନାହିଁ। ସେ କହିଥିଲେ, ସେ ଜଣେ ପାପୀ ଅଥବା ପାପୀ ନୁହନ୍ତି ତାହା ମୁଁ ଜାଣେ ନାହିଁ। ସେ ଯେ ପାପୀ ଅଟନ୍ତି ଅବା ନୁହନ୍ତି ତାହା ମୁଁ ଜାଣେ ନାହିଁ। ମାତ୍ର କେବଳ ଗୋଟିଏ ବାତ ବିଷୟ ଯାହା ମୁଁ ଜାଣେ ତାହା ଏହିକି ଯେ ଏକଦା ମୁଁ ଅନ୍ଧ ଥିଲି, ମାତ୍ର ଏବେ ମୁଁ ଦେଖୁଅଛି। କ୍ରିୟାଶୀଳ ହୋଇ ପଡ଼ନ୍ତୁ, ତାହା ହିଁ ମଣ୍ଡଳୀ ଆବଶ୍ୟକ କରେ। ଆମମାନେ ତ ଏକାଧିକ ନମୁନା ଓ ଢାଞ୍ଚାକୁ ଲାଭ କରିଛୁ। ଆମମାନେ ଜଗତର ସଂଖ୍ୟାଧିକ ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କୁ ଲାଭ କରିଛୁ। ଆମମାନଙ୍କୁ କ୍ରିୟାଶୀଳ ହେବାର ଅବସ୍ଥାକୁ ଲାଭ କରିବା ଆବଶ୍ୟକ ଅଟେ। ଆମେ ସେ ତାଙ୍କ ଦଶ ମହିମାକୁ ସର୍ବତ୍ର ଖେଳାଇ ଯାଇଥିଲା। ପେଣ୍ଟିକୋଷ୍ଟ ଦିବସର ବ୍ୟକ୍ତିଗଣ ସେମାନେ ଅଧିକ କିଛି ବିଷୟକୁ ଆଦୌ ଜାଣିନଥିଲେ। ସେମାନେ ନିଜର ନାମକୁ ସୁଦ୍ଧା ଦସ୍ତଖତ କରିପାରୁନଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅପାଠୁଆ ଥିଲେ, ହଁ ସେମାନେ ତ ଭୟଗ୍ରସ୍ତ ଥିଲେ। ସେମାନେ ଉପର କୋଠରୀରେ ଏକତ୍ରିତ ଥିଲେ। ତଥାପି ଏକଦା ସେମାନେ କଣ କଲେ, ସେମାନେ ତାଙ୍କ ବାକ୍ୟପ୍ରତି ଆଜ୍ଞାକାରୀ ହୋଇ ସେ ଉପର କୋଠରୀରେ ସମବେତ ହେଲେ। ସେମାନେ ତାଙ୍କର ବଚନକୁ ପାଳନ କଲେ। ଅରେ ବା, ବର୍ତ୍ତମାନ ସମୟ ଲୋକ ଗୁଡାକ ତାଙ୍କର ବଚନକୁ ଯଦି ପାଳନ କରନ୍ତି, ତେବେ ସେମାନେ କ୍ରିୟାଶୀଳ ହେଉଥିବେ। ଲୋକ 24-40 ପଦରେ କୁହାଯାଇଥିଲା, ତୁମମାନେ ଜେରୁସାଲମରେ ଅପେକ୍ଷା କରି ରୁହ, ଏହି ପ୍ରତିଜ୍ଞା ଅନୁସାରେ ତୁମମାନେ ପବିତ୍ରତ୍ମକ ଲାଭ କରିବ, ପବିତ୍ରତ୍ମା ତୁମମାନଙ୍କ ଉପରେ ଅବତରଣ କରନ୍ତେ, ତୁମମାନେ ମୋର ସାକ୍ଷୀ ସ୍ୱରୂପ ହେବ। ତା ପ୍ରେରିତ 1:8 ଅନୁସାରେ ଅଟେ। ଲୁକ 24:49 ପଦରେ ଲେଖାଗଲା, ଆଉ ଦେଖ, ମୋର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମ ନିକଟରେ ପଠାଉଅଛି, କିନ୍ତୁ ଉର୍ଦ୍ଧରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମମାନେ ଏହି ଜେରୁସାଲମ ନଗରରେ ରହିଥାଅ। କେତେ ଦିନ ପର୍ଯ୍ୟନ୍ତ? 1 ଘଣ୍ଟା, 2 ଘଣ୍ଟା, 10 ଦିନ, 4 ମାସ, 6 ମାସ ପର୍ଯ୍ୟନ୍ତ କି? କେତେ ଦିନ ପର୍ଯ୍ୟନ୍ତ? କୌଣସି ପ୍ରକାର କିଛି ଭିନ୍ନତାକୁ ସୃଷ୍ଟି କରିନଥିଲା। ତାହା କେତେ ଦିନ ସମୟ ଅଟେ? କେବଳ ସେହି ଦିନ ପର୍ଯ୍ୟନ୍ତ। ଯେକୌଣସି ବିଷୟ ନିମନ୍ତେ ଆପଣ ପରମେଶ୍ୱରଙ୍କଠାରୁ ଯେତେବେଳେ କିଛି ଭିକ୍ଷା କରନ୍ତି, ସେତେବେଳେ ସେହି ପର୍ଯ୍ୟନ୍ତ ସହିତରେ ସୁସ୍ଥିର ହୋଇ ରହିଥାନ୍ତୁ। ଆମେନ୍। ସେତେ ଦିନ ପର୍ଯ୍ୟନ୍ତ ଅନାଇ ରହିଥାନ୍ତୁ, କେତେ ଦିନ ବ୍ୟାପୀ ଏହା ଘଟିବା ପର୍ଯ୍ୟନ୍ତ ଚାହିଁ ରହିଥାନ୍ତୁ। ଏହାକୁ ଦାବି କରନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ, ଏହା ଉପରେ ସୁଦୃଢ଼ ହୋଇ ରହିଥାନ୍ତୁ, କ୍ରିୟାଶୀଳ ହେବାରେ ଅଗ୍ରସର କରନ୍ତୁ, ପୁଣି ଏ ବିଷୟରେ ସାକ୍ଷ୍ୟଦାନ କରନ୍ତୁ, ସାକ୍ଷ୍ୟଦାନ କରନ୍ତୁ, କଦାପି ଭୟଭୀତ ହେଉ ନାହିଁ, କର୍ମ କରିବାରେ ଲାଗିଯାଆନ୍ତୁ। କେଉଁ କାରଣରୁ ସେମାନେ ଉପର କୋଠରୀରେ ସମ୍ବେତ ଥିଲେ, ପରମେଶ୍ୱରଙ୍କୁ ଧନ୍ୟବାଦ ଓ ଗୌରବଦାନ କରୁଥିଲେ? କେଉଁ କାରଣରୁ? ପ୍ରତିଜ୍ଞା ନିମିତ୍ତ। ଏହା ଯେ ନିଶ୍ଚିତ ରୂପେ ସଫଳ ହେବାକୁ ହୋଇଥିଲା ତାହା ସେମାନଙ୍କୁ ଜଣାଥିଲା। ଆପଣମାନଙ୍କ ସ୍ଥିତି ତାହା ଅଟେ, କାର୍ଯ୍ୟ କରିବାରେ ଲାଗି ପଡ଼ନ୍ତୁ। ପ୍ରତିଜ୍ଞାଟି ସଫଳ ନ ହେବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସ୍ଥିତିବାଦ କରୁଥାନ୍ତୁ। ଆପଣ ପ୍ରତିଜ୍ଞାକୁ ପାଇସାରିଛନ୍ତି, ପରମେଶ୍ୱର ଯେ ଆରୋଗ୍ୟତା ଦାନ କରନ୍ତି, ଆପଣ ଏହାକୁ ବିଶ୍ୱାସ କରନ୍ତି କି? ତେବେ କ୍ରିୟାଶୀଳତା ସହ ଦୂର ହୋଇ ରହନ୍ତୁ। ସେ ଯେ ଆପଣଙ୍କୁ ଆହ୍ୱାନ କରିବାକୁ ଯାଉଛନ୍ତି, ଆପଣ ଏପରି ଯଦି ବିଶ୍ୱାସ କରନ୍ତି, ପୁଣି ତାଙ୍କ ଉପରେ ଆପଣ ଦୃଢ଼ ବିଶ୍ୱାସ ସହିତ ଯଦି ରହିଥାନ୍ତି, ତେବେ କାର୍ଯ୍ୟ କରିବାରେ ଲାଗି ପଡ଼ନ୍ତୁ, କାର୍ଯ୍ୟ କରିବାରେ ଲାଗି ପଡ଼ନ୍ତୁ। ଆପଣ ଦୁଇଟି ପକ୍ଷର ଅଧିକାରୀ ଅଟନ୍ତି, ତେଣୁ ସେଗୁଡିକୁ ବ୍ୟବହାର କରନ୍ତୁ, କାର୍ଯ୍ୟ କରିବାରେ ଲାଗି ପଡ଼ନ୍ତୁ। ହେ ପ୍ରଭୁ, ମୁଁ ବିଶ୍ୱାସ କରେ, ହେ ପ୍ରଭୁ ବିଶ୍ୱାସ କରେ, ସେଗୁଡିକ ସେହିପରି ଭାବରେ ବ୍ୟବହାର କରି ଆଗ ପଛ ଏହିପରି ପ୍ରାର୍ଥନା କରନ୍ତୁ। ପବିତ୍ର 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 ବୋଲି କହି ଆପଣ କେବଳ ଚିତ୍କାର କରିପାରନ୍ତି ନାହିଁ, ଆପଣ ନିହାତି ପକ୍ଷେ ସେପରି କହିବାକୁ ଅଛି, ହେ ପ୍ରଭୁ ମୁଁ ବିଶ୍ୱାସ କରେ, କାର୍ଯ୍ୟ କରିବାରେ ଲାଗି ରହନ୍ତୁ। ଆମେନ୍। ପ୍ରଚଣ୍ଡ ପ୍ରଚଣ୍ଡ ପବନ ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଆକାଶରୁ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରି ରହିଥିଲେ। ତତ୍ପରେ ସେହି ସ୍ଥାନରେ ପ୍ରକୃତରେ କ୍ରିୟାଶୀଳତାର ଏକ ବିଷୟ ଦେଖିବାକୁ ମିଳିଥିଲା। ତାପରେ ସେମାନେ କାର୍ଯ୍ୟ କରିବାରେ ଲାଗିଥିଲେ। ଭାଇ ଓ ଭଉଣୀ, ଏ ଯୁଗାନ୍ତ ଦିନ ମାନଙ୍କରେ ଯାହା କିଛି ଘଟୁଥିବା ବିଷୟକୁ ଆମେ ଦେଖୁଅଛୁ, ଏଗୁଡିକ ନିଶ୍ଚିତ ରୂପେ ଆମମାନଙ୍କୁ କ୍ରିୟାଶୀଳ କରିବାଟା ବାଞ୍ଛନୀୟ। ଆମେନ୍। ଆମମାନଙ୍କୁ ନିହାତି ପକ୍ଷେ କର୍ମକ୍ଷମ ହେବାକୁ ଅଛି, ତାହା ପ୍ରକୃତରେ ସତ୍ୟ କଥା। ଏହା ଯେପରି କିଛିଟା ବିଶେଷ ପ୍ରକାର ବିଷୟ ଅଟେ, ସେପରି ଆମମାନେ ଏହା ସହିତ ମଜି ଯାଇଥାଉ, ପୁଣି ଉତ୍ତମ ଲୋକ ମଧ୍ୟ ଯାଇଥାନ୍ତି, ପେଣ୍ଟିକୋଷ୍ଟ ବ୍ୟକ୍ତିଗତ ସେପରି କରିଥାନ୍ତି। ପରମେଶ୍ୱର କିଛିଟା ବିଶେଷ ପ୍ରକାର ଚିହ୍ନକୁ କାର୍ଯ୍ୟକାରୀ କରିଥାନ୍ତି, ତତ୍ପରେ ସେ କହନ୍ତି, ଆ ଚମତ୍କାର, ଏହା ତ ପ୍ରକୃତ ଖୁବ୍ ବଢିଆ ବିଷୟ। ଆରେ ବା, ସରାଫିଓ ଯିଏ ପରମେଶ୍ୱରଙ୍କ ଅତି ନିକଟରେ ବାସ କରି ରହିଥାଏ, ତାପରେ ଅବିକଳ୍ପେ ଦେଖାଯାଏ ନାହିଁ, ତାହା ତ ସତ୍ୟ କଥା। ଜଣେ ବାର୍ତ୍ତାବହ ଏପରି ସେ ମଧ୍ୟ ପରମେଶ୍ୱରଙ୍କ ଅଧିକ ନିକଟବର୍ତ୍ତୀ ଅଟନ୍ତି। ସେହି ପିତ୍ତଳ ବେଦୀର ବହୁ ଦୂରରେ ଥାଇ ସୁଦ୍ଧା ଆପଣ ତାଙ୍କର ସନ୍ତାନଟିଏ ହୋଇଯାଇଥାନ୍ତି। ପିତ୍ତଳ ବେଦୀ ପାର୍ଶ୍ୱରେ ସରାଫିଓ ଅଛନ୍ତି, ମାତ୍ର ଆପଣ ଈଶ୍ୱରଙ୍କ ଜଣେ ପୁତ୍ର ଅଥବା ଜଣେ କନ୍ୟା ହୋଇଥିବାରୁ ପରମେଶ୍ୱର ସନ୍ନିକଟରୁ ଅବାଧରେ ଯାଇଥାନ୍ତି। ଆପଣଙ୍କୁ ଜଣେ ଧର୍ମଯାଜକଙ୍କ ନିକଟକୁ ଯିବାର ଆବଶ୍ୟକ ନାହିଁ। ପୁଣି ଏହି ସବୁ ବିଭିନ୍ନ ସାଧନ ଗୁଡ଼ାକର ମାଧ୍ୟମ ଦେଇ ଆଗକୁ ଯିବାକୁ ନାହିଁ। ସେ ଆପଣଙ୍କ ମହାଯାଜକ ଅଟନ୍ତି, ବୁଝନ୍ତି ତ। ସେଠାରେ ତାଙ୍କ ଉପସ୍ଥିତିରେ କେବଳ ପୁତ୍ରଗଣ ଆଉ କନ୍ୟାଗଣ ଅଛନ୍ତି। ଏ ଭାଇ, ଆମମାନେ ଏ ପକ୍ଷେଦ ଅପେକ୍ଷା ଅଧିକ କିଛି ସୁସମାଚାରକୁ ଲାଭ କରିଛୁ, ଏହା ବିଶ୍ୱାସ କର। ଆମେନ୍। ଆମମାନେ ପବିତ୍ର ଆତ୍ମାଙ୍କୁ ପାଇଛୁ, ତାହା ସତ୍ୟ କଥା। ତଥାପି ଭକ୍ତିଭାବ ପୁଣି ବିନମ୍ରତା ସହିତ ଆମମାନଙ୍କୁ କ୍ରିୟାଶୀଳ ହେବା ବାଞ୍ଛନୀୟ ଅଟେ। ମାତ୍ର କ୍ରିୟାଶୀଳ ହେବା ପାଇଁ ଅନ୍ୟ ଜଣଙ୍କ ଉପରେ କିଛି ବିଶେଷ ପ୍ରକାର କାର୍ଯ୍ୟଭାର ଯଦି କରିଦେବା ଉଚିତ ନୁହେଁ। ମାତ୍ର ସେପରି ଯୋଗ୍ୟ ଭକ୍ତିଭାବ ଆଉ ବିନମ୍ରତା ସହିତ କରିବାକୁ ଅଛି, ଯେପରିକି ଆମମାନେ କ୍ରିୟାଶୀଳ ହୋଇପାରିବା। ପୁଣି କହିପାରିବା ଯେ ହାଇ ହାଇ ମୋ ପ୍ରତି, କାରଣ ସର୍ବଶକ୍ତିମାନ ଈଶ୍ୱରଙ୍କ ଉପସ୍ଥିତିକୁ ଆମେ ଦର୍ଶନ କରିଅଛୁ। ଦର୍ଶନ ଗୁଡାକୁ ସଫଳ ହେବାର ବିଷୟକୁ ଆମେ ଦେଖିଅଛୁ। କିପରି ଭାବରେ ସେ କହିଥିଲେ, ଯେଉଁ ସବୁ କାର୍ଯ୍ୟ ମୁଁ କଲି ତୁମମାନେ ମଧ୍ୟ ସେହିପରି କରିବ, ଏହାଠାରୁ ଅଧିକ ମହତ କ୍ରମ କରିବ, କାରଣ ମୁଁ ଆପଣ ପିତାଙ୍କ ନିକଟକୁ ଯାଉଛି। ଯେଉଁ ସବୁ ଘଟଣା ଆଦୌ ଲିଖିତ ହୋଇନଥିଲା, ତହିଁରୁ ଅଧିକ କିଛି ଘଟଣାକୁ ଘଟିଥିବାର ଆମେ ଦେଖିଅଛୁ। ଯାହା ଆଚ୍ଛା, ଯାହା କିଛି ଘଟଣା ବୋଲି ବାଇବଲରେ ଲିଖିତ ହୋଇଅଛି, ତାଠାରୁ ଅଧିକ ମହା ଘଟଣା ଗୁଡାକ ଆମମାନେ କେବଳ ମାତ୍ର ଗୋଟିଏ ସଭାରେ ଦେଖିଅଛୁ, ତାହା ସତ୍ୟ କଥା। ତାଙ୍କ ଜୀବନ କାଳର 33 ବର୍ଷ ବୟସ ଅବଧି ମଧ୍ୟରେ ଯେଉଁ ଘଟଣାବଳୀ ଗୁଡାକର ସମ୍ବନ୍ଧରେ ଲେଖା ହୋଇ ରହିଅଛି, ତାଠାରୁ ଅଧିକ ଘଟଣା କେବଳ ଗୋଟିଏ ମାତ୍ର ସଭାରେ ଘଟୁଥିବାର ଆମେ ଦେଖିଅଛୁ, ତାହା ସତ୍ୟ କଥା। ଏହି ବିଷୟ ଉପରେ ବିଚାର କରନ୍ତୁ। ଆମମାନେ ନିଜ ସ୍ୱଚକ୍ରିୟତା ଦେଖିଛୁ, ଏହାକୁ ଘଟୁଥିବାର ଆମେ ଦେଖିଛୁ। ଏହାକୁ ପୂର୍ବରୁ କଥିତ ହୋଇଥିବା ବିଷୟକୁ ଆମେ ଦେଖିଛୁ, ସଫଳ ହୋଇଥିବା ଦେଖିଛୁ। ଏହାକୁ ଧ୍ୟାନ ଦେଇ ଦେଖନ୍ତୁ। ଛୋଟ ଅନ୍ଧ ପକ୍ଷାଘାତ ଦୁର୍ବଳତାର ସକଳ ଘଟଣା ଗୁଡିକ ପୂର୍ବରୁ ବିଦିତ କରାଯାଇଥିଲା, ପୁଣି ସେଗୁଡିକ ପ୍ରକୃତିରେ ନିଶ୍ଚିତ ଭାବେ ଘଟିଥିଲା, କଦାପି ଅସଫଳ ହୋଇନଥିଲା। ହେ ଭାଇ, ତାହା ବିନମ୍ରତା ପୁଣି ଭକ୍ତିଭାବ ସହ ଆମମାନଙ୍କୁ ନିଶ୍ଚିତ ରୂପେ କର୍ମକ୍ଷମ କରିବାକୁ ହିଁ ଅଛି। ବାଇବଲ ଲୋକଲୋଚନକୁ ଆସିବାର ବହୁ ବର୍ଷ ପୂର୍ବେ ଅଗ୍ନିସ୍ତମ୍ଭ ଇସ୍ରାଏଲ ମାନଙ୍କ ଉପରେ ଯେତେବେଳେ ଅବସ୍ଥାନ କରିଥିଲେ, ପୁଣି ତାହା ଦେହଧାରୀ ହୋଇଥିଲେ ଆଉ ଆମମାନ ମଧ୍ୟରେ ବାସ କରିଥିଲେ। ମୁଁ ପରମେଶ୍ୱର ନିକଟରୁ ଆସିଅଛି, ପୁଣି ପରମେଶ୍ୱର ନିକଟକୁ ଫେରିଯିବି। ସାଧୁ ପାଉଲ ଏହାଙ୍କୁ ଦର୍ଶନ କଲେ, ପୁଣି ଆପଣା ମୁଖ ବଳରେ ଭୂମିରେ ପଡ଼ିଗଲେ। ପାଉଲଙ୍କ ପରି ଜଣେ ବିଚକ୍ଷଣ ଶିକ୍ଷକ କମଲିଆଙ୍କ ଚରଣରେ ବସି ଶିକ୍ଷିତ ହୋଇଥିଲେ। ପୁଣି ସେ ଧୂଳିଧୂସରିତ ହୋଇ ଚିତ୍କାର କରି କହିଥିଲେ, ହେ ପ୍ରଭୁ, ହେ ପ୍ରଭୁ, ଆପଣ କିଏ? ମୁଁ ଯିବା ପାଇଁ ପ୍ରସ୍ତୁତ ଅଛି। ଜଣେ ଅତି ବିଦ୍ୱାନ ବ୍ୟକ୍ତି, ସେ କିଏ ଥିଲେ? ଜଣେ ବ୍ୟବସ୍ଥାପକ। ଆଉ ସେ ନିଜକୁ ନମ୍ର କଲେ, କାରଣ ଅଗ୍ନିସ୍ତମ୍ଭକୁ ସେ ଦର୍ଶନ କରିଥିଲେ। ଆମ ମଧ୍ୟରେ ଏହାକୁ ଚଳପ୍ରଚଳ କରୁଥିବା ବିଷୟକୁ ଯେ ଆମମାନେ କେବଳ ଦେଖିଥାଉ ଏପରି ନୁହେଁ, ମାତ୍ର ବୈଜ୍ଞାନିକ ପରୀକ୍ଷା ଦ୍ୱାରା ଆମେ ଏହାକୁ ବୁଝିଥାଉ, ତାହା ନିଶ୍ଚିତ ରୂପେ ଆମମାନଙ୍କୁ କ୍ରିୟାଶୀଳ କରିବା ବାଞ୍ଛନୀୟ। ସେତେବେଳେ ଯେ ପ୍ରକାର କର୍ମ କରିଥିଲେ, ତାଙ୍କୁ ସେହି ପ୍ରକାର କର୍ମକୁ କରିଥିବାର ଆମେ ଦେଖିଥାଉ, ଏହାକୁ ଆଜି ମଧ୍ୟ ସେହି ପ୍ରକାର କରୁଥିବା ଦେଖୁ। ଏହା ପିତାଙ୍କର ପ୍ରତିଜ୍ଞା। ଆରେ ଏହା କଣ? ଏହା ବଚନକୁ ପ୍ରଘଟ କରିବା ନିମନ୍ତେ, ପୁଣି ଏହା ଯେ ସେପରି ଧରଣର ବଚନ, ତାହାକୁ ପ୍ରମାଣ କରିଦେବା ନିମନ୍ତେ ଆସିଥିଲେ। ମଣ୍ଡଳୀକୁ ତାହା ନିହାତି ପକ୍ଷେ କର୍ମକ୍ଷମ କରିବା ବାଞ୍ଛନୀୟ। ଆପଣମାନେ ସେପରି ବିଚାର କରନ୍ତି ନାହିଁ କି? ସେ ଭକ୍ତିଭାବ ସହିତ ଆପଣା ପକ୍ଷଦୟରେ ନିଜର ମୁଖକୁ ଆଚ୍ଛାଦନ କରିଥିଲେ। ନମ୍ରତା ସହିତ ସେ ଅନ୍ୟ ଦୁଇଟି ପକ୍ଷ ଦ୍ୱାରା ନିଜର ପାଦକୁ ଆଚ୍ଛାଦନ କରିଥିଲେ। ପୁଣି ଅନ୍ୟ ଦୁଇଟି ଦ୍ୱାରା ସେ କାର୍ଯ୍ୟ କରିବାକୁ ବାହାରି ପଡ଼ିଥିଲେ। ସେ ଯେତେ ଦୂର ପର୍ଯ୍ୟନ୍ତ ଯାଇଥିଲେ ନା କାହିଁକି, ସେହାକୁ କର୍ମରେ ଲଗାଇଥିଲେ। ପୁଣି ବଚନର ସମ୍ମାନକୁ ରକ୍ଷା କରି ଆମମାନଙ୍କୁ ନିହାତି ପକ୍ଷେ କାର୍ଯ୍ୟରେ ଲଗାଇବା ଉଚିତ। ଲୋକମାନଙ୍କୁ ନିହାତି ପକ୍ଷେ ଆମମାନଙ୍କୁ କହିବା ଆବଶ୍ୟକ ଓ ବିଧେୟ। ତାଙ୍କ ଆଗମନର ସକଳ ଚିହ୍ନ ପ୍ରକଟ ହେଉଛି। ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ବଚନରୁ ପୃଥକ ହୋଇପଡୁଥିବା ଦେଖୁଛୁ। ଯାହା ଘଟିବାକୁ ସ୍ଥିରୀକୃତ ହୋଇ ରହିଛି, ସେହି ସବୁ ନିଶ୍ଚିତ ବିଷୟ ଯେ ଘଟୁଅଛି, ପବିତ୍ରତ୍ମା ଆସି ସେଗୁଡିକୁ ଆମମାନଙ୍କୁ କହୁଥିବାର ଆମମାନେ ଶୁଣୁଛୁ। ଏହି ସମାନ ଭବନରୁ 20 ବର୍ଷରୁ ଅଧିକ ହେବ ନାହିଁ, ସେତେବେଳେ ରାଷ୍ଟ୍ରପତି କେନେଡି ଯେ ନିର୍ବାଚିତ ହୋଇ ଆସୁଅଛନ୍ତି, ସେପରି ଧରଣ ଏକ ବିଷୟ କୁହାଯାଇଥିଲା। ଯେଉଁ ଘଟଣା ଘଟିବ ବୋଲି ସେତେବେଳେ ପ୍ରକାଶ କରାଯାଇଥିଲା, ବାସ୍ତବ କ୍ଷେତ୍ରରେ ସେପରି ଘଟିଥିଲା। ଅର୍ଥାତ୍ ନାରୀଗଣ ତଥା ଅନ୍ୟମାନେ ତାଙ୍କୁ ଯେ ବିଜୟ କରାଇବେ, ପୁଣି ପ୍ରକୃତରେ ସେ ଯେ କିପରି ଆଚରଣ ବିଶିଷ୍ଟ ହେବେ, ସେସବୁ କଥିତ ହୋଇଥିଲା। ପୁଣି ଏହିସବୁ ବିଷୟକୁ ଘଟଣା ଚକ୍ରରେ ଆମମାନେ ବୁଝିଥିଲୁ। ପୁଣି କଣ ପ୍ରକୃତରେ ଯେ ଘଟିବ, ସେଗୁଡିକ ବିଷୟରେ ବାସ୍ତବିକ ରୂପେ କଥିତ ହୋଇଥିଲୁ। ପୁଣି ଆଜି ତାହା ଏଠାରେ ଅବସ୍ଥାନ କରୁଛି। ପୁଣି ସେ ଅଧିବେଶନଟି ଏହି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି। ମଣ୍ଡଳୀର ସାମୂହିକ ସଂଗତି ଆରମ୍ଭ ହେବାକୁ ଯାଉଛି। ପୁଣି ସମସ୍ତେ ଏକାଠି ହେବାକୁ ଯାଉଛନ୍ତି। ଆମମାନଙ୍କୁ କ୍ରିୟାଶୀଳ ହେବାରେ ତାହା କାହିଁକି ଆଗ୍ରହୀ କରୁନାହିଁ, ଏହା ସତ୍ୟ। ଆରେ ବାହ, ବଚନ ପରେ ବଚନ ହୋଇ ସେ ଆମମାନଙ୍କୁ ଯେପରି କହିଥିଲେ ତଦନୁସାରେ ଆମମାନଙ୍କ ସମ୍ମୁଖରେ ଏହା ଯଥୋଚିତ ରୂପେ ସଫଳ ହୋଇସାରିଛି। ଏହା ନିହାତି ପକ୍ଷେ ଆମମାନଙ୍କୁ କାର୍ଯ୍ୟରେ ଲଗାଇବା ବାଞ୍ଛନୀୟ। ଭଗବତୀଙ୍କ ପରି ଦୂରେଇ ଯିବାରେ ଯେ ପ୍ରତିଫଳ କିମ୍ବା ଆଗତ ସମସ୍ୟା ଉତ୍ପନ୍ନ ହୋଇଥିଲା ତାହାକୁ ଆମମାନେ ଲକ୍ଷ୍ୟ କରିଅଛୁ। ଅସ୍ୱୀକାର ପୁଣି ସଂସ୍ଥା ଗୁଡିକୁ ଉନ୍ନତ କରିବାର କର୍ମ ଏହା ସେମାନଙ୍କର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଥିଲା। ଯେପରିକି ଦିଶାୟ ଥିଲେ ସେହି ସ୍ଥାନରେ ସେ ସୁସ୍ଥିର ରହିଥିଲେ। ଆରମ୍ଭରୁ ସେ ଜଣେ ସଂସ୍ଥାଗତ ବ୍ୟକ୍ତି ଥିଲେ। ସେ ରାଜାଙ୍କ ଉପରେ ନିର୍ଭର ହୋଇ ରହିଥିଲେ ଯେହେତୁ ସେ ଜଣେ ସୁପୁରୁଷ ଥିଲେ। ମାତ୍ର ଆତ୍ମଗର୍ବୀ ଭାବ ଯେ ତାଙ୍କ ପ୍ରତି କଣ ଘଟାଇଥିଲା ଏହାକୁ ସେ ଧ୍ୟାନ କରିଥିଲେ। ଏହା ତାଙ୍କୁ ଚିରଦିନ ନିମନ୍ତେ ଶେଷ କରି ପକାଇଥିଲା। ପୁଣି ମଣ୍ଡଳୀ ପ୍ରତି ସଂସ୍ଥାର ଆତ୍ମଗର୍ବୀ କଣ ଘଟାଇଛି ତାହାକୁ ଆମେ ଦେଖିଅଛୁ। ମଣ୍ଡଳୀ ବୋଲି ପରିଚିତ ଥିବା ଏହି ସଂସ୍ଥା ଦଳଟି ଏହା ପରିଧି ମଧ୍ୟରୁ ସବୁଦିନ ପାଇଁ ବାହାରକୁ ବାହାରି ଯାଇଛି। ଥରେ ପତିତ ହେଲା ପରେ କିଏ ଯେ କଦାପି ପୁନଶ୍ଚ ଉଚିତ ହୋଇଅଛି ସେପରି ଗୋଟିଏ ମଣ୍ଡଳୀକୁ ମୋତେ ଦେଖାଇ ଦିଅନ୍ତୁ। ବର୍ତ୍ତମାନ ଏହା କେଉଁଠାରେ ଅବସ୍ଥିତ ଇତିହାସର ବିବରଣୀ ଗୁଡାକ ମଧ୍ୟ ପଛକୁ ଚାହିଁ ଦେଖନ୍ତୁ। ପୁଣି ଯେକୌଣସି ମଣ୍ଡଳୀ ଯାହାଥିରେ ପତିତ ହୋଇଥିଲା ପୁଣି ଥରେ ଯଦି ଉଦ୍ଦୀପିତ ହୋଇଥିଲା ଏହାକୁ ଲକ୍ଷ୍ୟ କରନ୍ତୁ। ଯେତେ ଶୀଘ୍ର ଏହା ସଂଗଠିତ ହୋଇଥିଲା ଏହା ପତିତ ହୋଇଥିଲା ପୁଣି ପୂର୍ବ ସ୍ଥିତିକୁ ଏହା ଆଉ କଦାପି ଫେରି ଆସିନଥିଲା। ଉସିଓ ମନ୍ଦିର ମଧ୍ୟକୁ ପୁଣି ଥରେ ଫେରି ଆସିନଥିଲେ। ଆପଣା ଜୀବନ କାଳର ବାକି ଦିନ ଗୁଡାକ ସେ କୁଷ୍ଠି ରୋଗୀ ହୋଇ ପ୍ରାତିପାତ କରିଥିଲେ ପୁଣି ଯେ କୁଷ୍ଠି ହୋଇ କବର ପାଇଥିଲେ। ଆଜ୍ଞା ହଁ, ତାହା ଯେ କଣ ଘଟାଇଥିଲା ଏହାକୁ ବାପାରୀ ଜଣକ ଦେଖିଥିଲେ। ସେ ଏହାକୁ ଦେଖିଥିଲେ ଯେ ସେଇ ଉଦ୍ଧତ ପଣିଆ ତାଙ୍କ ପ୍ରତି ଯେ କଣ ଘଟାଇଥିଲା ସେ ଏହାକୁ ଦର୍ଶନ କରିଥିଲେ। ଯେହେତୁ ଆମମାନେ ଅଟୁ କିମ୍ବା ପାଖାପାଖି ସମସ୍ତେ କୌଣସି ଦ୍ୱିତୀୟ ବ୍ୟକ୍ତି ଆମମାନଙ୍କ ସଂସ୍ଥା ଗୁଡାକୁ ଆସିନପାରନ୍ତି ଯେତେବେଳେ ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟଗତ ଯୋଗ୍ୟତା ଠିକ ଅଛି କି ଅଥବା ନାହିଁ ତାଙ୍କୁ ଜଣେ ଚିକିତ୍ସକ ପରୀକ୍ଷା ନ କରନ୍ତି। ତାଙ୍କୁ ନିହାତି ପକ୍ଷେ ଡିଡି ପିଏଚଡି ଉପାଧି ଲାଭ କରିବାକୁ ହିଁ ଅଛି। ଏଥିପାଇଁ ସେ ଆମମାନେ ମଧ୍ୟ କଥାବାର୍ତ୍ତା କରିବାକୁ ଆସନ୍ତି। ଯଦି ସେପରି ଯୋଗ୍ୟତାକୁ ଲାଭ କରି ନଥାନ୍ତି ତେବେ ଆମମାନଙ୍କର ବିଚାର ମଣ୍ଡଳୀ ତାଙ୍କୁ ଆଦୌ ଗ୍ରହଣ କରିବ ନାହିଁ। ଆରେ ବା, ସବୁଠାରୁ ଅଧିକ ସଂଖ୍ୟକ ଜନତାଙ୍କ ଭିଡ଼ ପ୍ରବେଶ କରିଥାଏ। ଯେଉଁ ମୋଟରଯାନ ଗୁଡାକ ଆମମାନଙ୍କ ଆଳୟ ଗୁଡିକର ବାହାରେ ରହିଥାଏ ସେଗୁଡିକୁ ଟିକେ ନଜର ପକାନ୍ତୁ। ସେଗୁଡାକ ତ କ୍ୟାଡିଲାକ୍ସ ପୁଣି ଇକେନ୍ ବେକର୍ସ ତଥା ଅନ୍ୟାନ୍ୟ ନମୁନାର ଯାନ ଗୁଡାକ ଅଟନ୍ତି। ସେହି ବିଷୟ ଗୁଡାକ ଯେ ମୃତ ଏହାକୁ ଆମେ ଦେଖିଛୁ, ଏହା ଯେ ମରିସାରି ଅଛି ତାହାକୁ ସୁଦ୍ଧା ଆମେ ଦେଖିଛୁ। ପୁଣି ବାଇବଲ ଏହାକୁ ଯେପରି ଭାବରେ କହିଥାଏ ଠିକ ସେହିପରି ଭାବରେ ସବୁକିଛି ବିଷୟ ଆପଦଜନକ ଘା ଗୁଡାକରେ ପରିପୂର୍ଣ୍ଣ ଚିପା ଯାଇ ନଥିବା ବଥ ଗୁଡାକରେ ଭରପୁର ଅଟେ। ଏଗୁଡାକ ମିଳିମିଶି ବଥର ରୂପକୁ ଧାରଣ କରିଅଛି। ସେଗୁଡାକ ଯନ୍ତ୍ରା ଯାହା ଅଟନ୍ତି ତାହା ସତ୍ୟ କଥା। ଆଧ୍ୟାତ୍ମିକ ରୂପେ କହିବାକୁ ଗଲେ ମୁଁ ଏପରି କହୁଅଛି, ବୁଝନ୍ତି ତ, ସେଗୁଡିକ ପରମେଶ୍ୱର ବସ୍ତ୍ରରୁ ନିଜର ଦୃଢ଼ୀକରଣକୁ ନିସ୍ତେଜ କରି ନିଜର ରୀତିନୀତି ଗୁଡାକ ଯେ ଉନ୍ନତ କରିଥିଲେ ତାହାକୁ ଆମେ ଦେଖିଥାଉ। ଏହା କଣ କରିଥିବା ବିଷୟକୁ ଆମେ ଦେଖିଥାଉ। କୁଷ୍ଠ ରୋଗରେ ଆକ୍ରାନ୍ତ କରିଦେଇଥାଏ, ଅବିଶ୍ୱାସର ଆକ୍ରାନ୍ତ ହୋଇଥିବାର ଦେଖିଥାଉ। ଆରେ ବା, ଆଶ୍ଚର୍ଯ୍ୟ କି ଆଶ୍ଚର୍ଯ୍ୟ କଥା! ଠିକ ସେହିପରି କଥା ଯେପରି ଉସିଓ ତାଙ୍କ ଅଭିଷିକ୍ତ ସ୍ଥାନକୁ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ, ସେ ଆଘାତ କଲା ପରେ ଅଭିଷିକ୍ତଙ୍କ ପଦବୀକୁ ଅଧିକାର କରିବାରେ ଯତ୍ନ କରିଥିଲେ, ପୁଣି ସେ ଏଥିରେ ଅକୃତକାର ହୋଇଥିଲେ ତାକୁ ସେ ରକ୍ଷା କରିଥିଲେ। ପୁଣି ପରମେଶ୍ୱରଙ୍କ ବଚନକୁ ପ୍ରଚାର କରିବା ଅଭିପ୍ରାୟକୁ ନେଇ ଏହି ମଣ୍ଡଳୀ ଗୁଡାକ ଈଶ୍ୱରଙ୍କ ଅଭିଷିକ୍ତଙ୍କ ପଦବୀକୁ ଗ୍ରହଣ କରିବାକୁ ଯେ ଚେଷ୍ଟା କରୁଛନ୍ତି ତାହାକୁ ଆମେ ଧ୍ୟାନ କରୁଛୁ। ପୁଣି ଏହା ସହିତ ଅକାମୀ ହୋଇପଡ଼ିଛନ୍ତି, କଣ ଯେ କରିବା ବିଧେୟ ତାହାକୁ ଏମାନେ ଆଦୌ ଜାଣନ୍ତି ନାହିଁ। ସେମାନଙ୍କ ଆଗରେ ବଚନକୁ ଉପସ୍ଥାପନ କରନ୍ତୁ, ପୁଣି କଣ ଯେ କରିବା କଥା ତାହା ସେମାନେ ବୁଝନ୍ତି ନାହିଁ। ଏହା ତ ଅତି ଭୟାନକ କଥା, ତାହା ଯେ ଅନ୍ୟ ଏକ ସମୟ ପାଇଁ ନିର୍ଦ୍ଧାରିତ ଏପରି ଆମେ ବିଶ୍ୱାସ କରୁ। ଏହା କଣ? ସେମାନେ ତ ବିଶୃଙ୍ଖଳିତ ହୋଇପଡ଼ିଛନ୍ତି। ଆପଣ ପରମେଶ୍ୱରଙ୍କ ଜଣେ ଅଭିଷିକ୍ତ ବ୍ୟକ୍ତିଙ୍କ ପଦବୀକୁ କିପରି ଗ୍ରହଣ କରିପାରନ୍ତି? ପୁଣି ତାଙ୍କର ଅଭିଷିକ୍ତ ବଚନକୁ ଅସ୍ୱୀକାର କରିପାରନ୍ତି ଯିଏକି ସ୍ୱୟଂ ବଚନର ଆକୃତି ବିଶିଷ୍ଟ ଅଟନ୍ତି? ବଚନ ଯେ ସତ୍ୟ ଏହାକୁ ଆପଣ କିପରି ଭାବେ ଅସ୍ୱୀକାର କରିପାରନ୍ତି? ଏହା ସତ୍ତ୍ୱେ ଆପଣ ଯେ ଆତ୍ମା ଅଭିଷିକ୍ତ ଅଟନ୍ତି ଏପରି କହିପାରନ୍ତି? ପରମେଶ୍ୱରଙ୍କ ବଚନକୁ ପ୍ରଘଟ କରିବେ ସେପରି ଗୋଟିଏ ମାତ୍ର ସାଧନ, ତାହା ତ ସ୍ୱୟଂ ପବିତ୍ର ଆତ୍ମା ଅଟନ୍ତି। ଯେତେବେଳେ ପବିତ୍ର ଆତ୍ମା ଅବତରିତ ହେବେ ସେତେବେଳେ ସେ ମୋହର ବିଷୟ ଗୁଡାକ ଗ୍ରହଣ କରିବେ, ପୁଣି ସେଗୁଡିକ ତୁମମାନଙ୍କୁ ଦର୍ଶାଇବେ, ତାହା ତ ସତ୍ୟ କଥା। ଏକ ଅଭିଷିକ୍ତ ହୋଇସାରିଥିବା ପଦବୀକୁ ଆପଣ କିପରି ଭାବରେ ଗ୍ରହଣ କରି ନେଇପାରନ୍ତି? ପୁଣି ଏକ ରୀତିନୀତି ସହିତ କିମ୍ବା ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କରି ରହିପାରନ୍ତି ସେଗୁଡାକ ମୃତ ଅଟନ୍ତି। କରଣୀୟ ବିଷୟ ଯାହା ଅଟେ ତା ଏହି ଯେ ଅଧମୁଖ ହୋଇ ପଡ଼ିଯାଆନ୍ତୁ। ପୁଣି କୁହନ୍ତୁ, ହେ ପ୍ରଭୁ ଈଶ୍ୱର, ମୁଁ ଅଶୁଚି ଉଷ୍ଠାଦ ବିଶିଷ୍ଟ ବ୍ୟକ୍ତି, ଏପରି କହି କ୍ରନ୍ଦନ କରନ୍ତୁ। ଆଜ୍ଞା ହଁ, ସେହି ସଂସ୍ଥା ଗୁଡାକ ଏକ ପବିତ୍ର ମଣ୍ଡଳୀର ସ୍ଥାନକୁ ଗ୍ରହଣ କରିବା ନିମିତ୍ତ ପ୍ରୟାସ କରୁଅଛନ୍ତି। ଆମେମାନେ ପିତା ପୁଣି ସର୍ବଶକ୍ତିଶାଳୀ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ, ଯିଏ ସ୍ୱର୍ଗ ପୁଣି ପୃଥିବୀର ସ୍ରଷ୍ଟା, ଆଉ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ। ଆମମାନେ ପବିତ୍ର ରୋମାନ କ୍ୟାଥୋଲିକ ମଣ୍ଡଳୀରେ ବିଶ୍ୱାସ ରଖୁ, ପୁଣି ସେପରି ବିଭିନ୍ନ ଅନ୍ୟାନ୍ୟ ବିଷୟ ଗୁଡାକୁ ସୁଦ୍ଧା ରହିଛି। ଆମେ ସାଧୁମାନଙ୍କ ସହଭାଗିତାରେ ବିଶ୍ୱାସ କରିଥାଉ। ମୁଁ ତ ଖ୍ରୀଷ୍ଟଙ୍କ ସହଭାଗିତାରେ ବିଶ୍ୱାସ ରଖେ। ଆଜ୍ଞା ହଁ, ସାଧୁଗଣ ଯେ ନିଶ୍ଚିତ ରୂପେ ମହିମାରେ ଅବସ୍ଥିତ ସେଥିରେ ମୁଁ ବିଶ୍ୱାସ ରଖେ। ପୁଣି ମନୁଷ୍ୟ ଆଉ ପରମେଶ୍ୱରଙ୍କ ମଧ୍ୟରେ କେବଳ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି, ସେଥିରେ ମୁଁ ବିଶ୍ୱାସ ରଖେ। ଆଜ୍ଞା ହଁ, ସେହି ସବୁ ବିଷୟ ଗୁଡିକୁ ଉଚ୍ଛେଦ କରି ପକାନ୍ତୁ। ଏଠାରେ ତାହାକୁ ବାଇବଲ ରଫା ଦଫା କରେ। ସେମାନେ କହନ୍ତି, ଆଚ୍ଛା, ତାହା ତ ବାଇବଲ, ତା ଈଶ୍ୱର ଅଟନ୍ତି, ବଚନ ପରମେଶ୍ୱର ଥିଲେ, ପୁଣି ବଚନ ଦେହଧାରୀ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ, ଆଉ ସେହି ବଚନ ଆମମାନଙ୍କ ଶରୀରରୂପୀ ହୋଇଅଛନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇ ସ୍ୱୟଂକୁ ଆମମାନଙ୍କ ମଧ୍ୟରେ ପ୍ରଘଟ କରିଅଛନ୍ତି। କ୍ରିୟାଶୀଳ ହୋଇ ଉଠିବାର ସମୟ ଏହା, ତାହା ସତ୍ୟ କଥା। ଭାବାନ୍ୟଙ୍କ ଉପରେ ଦର୍ଶନର ପ୍ରଭାବ, ଓହୋ ଆଶ୍ଚର୍ଯ୍ୟ, ପ୍ରକୃତରେ ତାହାର ପ୍ରଭାବ ତାଙ୍କୁ ନିଜକୁ ପାପୀ ବୋଲି ସ୍ୱୀକାର କରିବାରେ ବାଧିତ କଲା। ତଥାପି ସେ ଜଣେ ଅଭିଷିକ୍ତ ଭାବବାଦୀ ଥିଲେ। ସେ କହିଥିଲେ, ମୁଁ ଅଶୁଚି ଉଷ୍ଠାଦ ବିଶିଷ୍ଟ ଜଣେ ମନୁଷ୍ୟ, ମୁଁ ଅଧମର କାର୍ଯ୍ୟ କରିଛି, ମୁଁ ତ ସ୍ୱୟଂ ପବିତ୍ର। ସେ ଜଣେ ପାପୀ ଥିଲେ, ସେ ନିଜର ସକଳ ପାପକୁ ସ୍ୱୀକାର କରିଥିଲେ। ସେ ଯେ ଜଣେ ପାପୀ ଥିଲେ, ପରମେଶ୍ୱରଙ୍କ ଜଣେ ଭାବବାଦୀଙ୍କୁ ତା ମାନିବାକୁ ବାଧ୍ୟ କରିଥିଲା। ଦର୍ଶନ ତାହା ହିଁ ସଫଳ କଲା। କେହି ଜଣେ ଡିଡିଡି ପିଏଚ୍ଡି ଉପାଧିକାରୀ ବ୍ୟକ୍ତି ଏହା ପାଇଁ ହାସ୍ୟ କରିବେ, କୌଣସି ମଣ୍ଡଳୀ ଜଣେ ଯାଜକ ଗୋଷ୍ଠୀ ବୋଲି ଧାରଣା ଲାଭ କରିଥିବେ। ସେହି ୱେଷ୍ଟ କାଷ୍ଟ ଅଞ୍ଚଳରେ ଆଜି ଜଣେ ଏକ କାର୍ଡିନାଲ ଯେ କଣ କହିଥିଲେ ତାହାକୁ ଆପଣମାନେ ଶୁଣିଛନ୍ତି କି? ସେ କହିଥିଲେ, ଏପରି କେତେକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଶିକ୍ଷା ଦେଉଛନ୍ତି ଯେ ପ୍ରଭୁଙ୍କର ଆଗମନ ଦିନ ଅତି ନିକଟବର୍ତ୍ତୀ। ସେ କହିଥିଲେ, ଏହା ସତ୍ୟ ଯେ ସେପରି ଗୋଷ୍ଠୀ ଲୋକମାନଙ୍କଠାରୁ ଆମକୁ ଅବଶ୍ୟ ଦୂରେଇ ରହିବାକୁ ଅଛି। ଆମେମାନେ ବିଶ୍ୱର ଧର୍ମତକୁ ଏକତ୍ରୀକରଣ କରିବାକୁ ଇଚ୍ଛା କରୁଛୁ। ଠିକ ବାସ୍ତବିକ ବିଷୟ, ଆପଣମାନେ ପ୍ରଜାଗଣ ଏତେବେଳେ ଶୋଇପଡ଼ନ୍ତୁ ନାହିଁ। ଆପଣମାନେ ଚିନ୍ତା କରିବାଠାରୁ ସମୟ ଗୁଡାକ ଅତି ନିକଟବର୍ତ୍ତୀ। ଏହି ବ୍ୟକ୍ତି ଜଣକ ଠିକ ସେହି ବ୍ୟକ୍ତିଙ୍କ ପରି ଅଟନ୍ତି ଯିଏକି ଯୋସେଫଙ୍କୁ ଚିହ୍ନି ନାହାନ୍ତି। ଆପଣମାନେ ବୁଝନ୍ତି ତ? ଧ୍ୟାନ ଦିଅନ୍ତୁ, ଏହା ଯେପରି ଚତୁର ହୋଇପାରେ ଠିକ ସେହିପରି ଭାବରେ ପ୍ରକାଶ କରିଥାଏ। ସେହି ସର୍ବଶେଷ ଘଟଣାଟି ସହିତ ସେମାନେ ଦୃଢ଼ ରୂପେ ସ୍ଥିରତା ଲାଭ କରନ୍ତି। ପୁଣି ମଣ୍ଡଳୀର ସାମୂହିକ ଅଧିବେଶନକୁ ବ୍ୟବସ୍ଥାପିତ କରିବା ଦ୍ୱାରା ସେମାନେ ପଶୁର ଏକ ମୂର୍ତ୍ତିକୁ ନିର୍ମାଣ କରନ୍ତି, ଆଉ ପଶୁଟି ଯେପରି କଥା କହିଥିଲା ଏହାକୁ ସୁଦ୍ଧା ଠିକ ସେହିପରି ଭାବରେ କଥା କହିବାକୁ କ୍ଷମତା ପ୍ରଦାନ କରନ୍ତି। ପୁଣି ଈଶ୍ୱର ଭକ୍ତ ସମସ୍ତ ବ୍ୟକ୍ତିଙ୍କୁ ତାଳନା କରିବାକୁ ତାହାକୁ ଅଧିକାର ଦିଅନ୍ତି। ପୁଣି ପରମେଶ୍ୱରଙ୍କ ନିରୂପିତ ସକଳ ସମୟକୁ ଆଉ ବ୍ୟବସ୍ଥାକୁ ଏହା ପରିବର୍ତ୍ତନ କରି ପକାଇବ, ଠିକ ତଦୁସାରେ ଯେପରିକି ଏହା ବିଷୟରେ କଥିତ ହୋଇଥିଲା। ପରେ ତାପରେ ଆମେ ଚିନ୍ତା କରିବା, ଆଜି ରାତିରେ ଅଧିକ ବିଳମ୍ବ ହୋଇସାରିଅଛି, ମାତ୍ର ଆମେ କରିବୁ ଯେପରି ଭାବରେ ହେ ପଛେ ଆପଣ ତାହା ଜାଣନ୍ତି। ଆଜ୍ଞା ହଁ, ଏହା ତାଙ୍କୁ ପ୍ରେରଣା ଦେଲା। ସେ ଜଣେ ପାପୀ ନିଜ ବିଷୟରେ ସେପରି ସ୍ୱୀକାର କରିବା ପାଇଁ ଏହା ତାଙ୍କୁ ପ୍ରେରଣା ଦାନ କଲା। କାହିଁକି ଆଜି ପରି ଦିନରେ ଏହା ସେପରି ଯଦି ବିହିତ କରାଯାଇଥାନ୍ତା, ସେମାନେ କହିଥାନ୍ତି, ଆରେ ବା, ମୁଁ ଅଧ୍ୟାପକ ଅମୁକ ଅମୁକ ଅଟେ, ଜଣେ ବିଷପଙ୍କୁ ଏପରି କହୁଥିବାର ମୁଁ ଶୁଣିଛି, ମୁଁ ଯେତେବେଳେ ସ୍ୱର୍ଗକୁ ଯିବି ମୁଁ ଯେ କଣ କରିବାକୁ ଯାଉଛି ତାହା ଆପଣମାନେ ଜାଣନ୍ତି କି? କହିଥିଲେ, ମୁଁ ଯୀଶୁଙ୍କ ନିକଟକୁ ଚାଲିଯିବି, ଆଉ କହିବି ମୁଁ ଯେ କିଏ ଆପଣ ମୋତେ ଚିହ୍ନନ୍ତି କି? ମୋ ବିଷପ ଅମୁକ ଅମୁକ ଅଟେ। ସେ କହିଥିଲେ, ହଁ, ମୋର ବାପା ଆପଣଙ୍କ ବିଷୟରେ କହୁଥିବାର ମୁଁ ଶୁଣିଅଛି। କହିଥିଲେ, ଏହି ଜଣେ ବ୍ୟକ୍ତି ଯିଏକି ଏପରି ବିଶ୍ୱାସ କରନ୍ତି ଯେ ପଙ୍କିଳ ଜଳ ମଧ୍ୟରୁ ବାଇବଲଟିକୁ ନିର୍ଗତ ହୋଇ ଆସିଥିବା କଥାକୁ ବିଶ୍ୱାସ କରନ୍ତି, ତେବେ ଆପଣ ଯେ କେଉଁ ଆଡ଼େ ଅଗ୍ରସର କରୁଛନ୍ତି ତାହାକୁ ବୁଝନ୍ତି କି? ଆପଣମାନେ ତାହାକୁ ଚିନ୍ତା କରନ୍ତି କାହିଁକି? ସେ ମୋର ପଥ ପ୍ରଦର୍ଶକ ଅଟନ୍ତି। ଆସନ୍ତାକାଲି ରାତିରେ ମୁଁ ତା ଉପରେ ପ୍ରଚାର କରିବାକୁ ଯାଉଛି। ଆଜ୍ଞା ହଁ, ସେଠାରେ ଯେପରି ଧରଣର ପଙ୍କିଳ ପାଣି ବହି ଯାଉଛି, କହିଲେ ମଧ୍ୟ ଦେଇ ଗତି କରି ଚାଲିଯିବାକୁ ସେ ଆପଣଙ୍କୁ ପଥ କଢାଇ ନେଇଯିବେ। ସେହି ସବୁ ସଙ୍କଟର ବହୁଳ ପରିସ୍ଥିତି ମଧ୍ୟ ଦେଇ, ପୁଣି ସବୁ କିଛି କଷ୍ଟପୂର୍ଣ୍ଣ ସ୍ଥାନ ମଧ୍ୟ ଦେଇ, ପୁଣି ସଂକୀର୍ଣ୍ଣ ଦୁର୍ଗମ ସ୍ଥାନ ଗୁଡାକ ମଧ୍ୟ ଦେଇ ସେ କଢାଇ ନେବେ। ତା ଯେକୌଣସି ପରିସ୍ଥିତି ହୋଇଥାଏ ନା କାହିଁକି, ସେ ମୃତ୍ୟୁର ନଦୀ ଉପରେ ମୋତେ କଢାଇ ନେବେ। ଆମେନ୍। ଓ ମହାଶୟ ସେ ମୋତେ କହାଇ ନେବେ, ମୃତ୍ୟୁ ଯେବେ ଉପସ୍ଥିତ ହେବ ମୁଁ କୌଣସି ଅବଦକୁ ଭୟ କରିବି ନାହିଁ, କାରଣ ତୁମେ ମୋର ସହବର୍ତ୍ତୀ। ହଁ, ଯଦ୍ୟପି ମୃତ୍ୟୁ ଛୟ ଉପତ୍ୟକା ଦେଇ ମୁଁ ଗମନ କରେ, ମୁଁ କୌଣସି ଅବଦକୁ ଭୟ କରିବି ନାହିଁ, ଯେହେତୁ ତୁମେ ସେଠାରେ ଉପସ୍ଥିତ ଅଛ। ଯଦିଓ ମୁଁ ଆପଣା ବିଛଣାକୁ ନରକରେ ବିଛାଏ, ଦାଦା ସେପରି କହିଥିଲେ, ସେଠାରେ ସେ ଅଛନ୍ତି। ଓହୋ, ଯଦ୍ୟପି ମୁଁ ପାତକାଳ କପତର ପକ୍ଷକୁ ଧାରଣ କରି ଦୂରକୁ ପଳାଇଯାଏ, ସେ ସେଠାରେ ଅଛନ୍ତି। ସେ ସର୍ବଦା ମୋ ସମ୍ମୁଖରେ ଉପସ୍ଥିତ, ତେଣୁ ମୁଁ କଦାପି ବିଚଳିତ ହେବି ନାହିଁ। ଆମେନ୍। ଆରେ ବା, ସେଇ ପକ୍ଷ ଗୁଡାକୁ ଧାରଣ କରି ନିଅନ୍ତୁ, ପୁଣି ଏହି ସମୟରେ କାମ କରିବାରେ ଲାଗି ପଡନ୍ତୁ। ଆଜ୍ଞା ହଁ, ଏହି ଭାବରେ ଜଣକ ମଧ୍ୟ ଯଥାଶୀଘ୍ର ସେହି ସମୟରୁ କାର୍ଯ୍ୟରେ ଲାଗି ପଡିଥିଲେ। ସେ ଆଣ୍ଠୁ ବଳରେ ପଡିଯାଇଥିଲେ। ପୁଣି ସେ କହିଥିଲେ, ମୁଁ ଅସୁଚି ଓଷ୍ଠାଦ ବିଶିଷ୍ଟ ଜଣେ ମନୁଷ୍ୟ। ପୁଣି ଯଥାଶୀଘ୍ର ସେ ନିଜର ପାପକୁ ଯେତେବେଳେ ସ୍ୱୀକାର କରିଥିଲେ, ତତ୍ପରେ ସୂଚିକର ବିଷୟ ଉପସ୍ଥିତ ହୋଇଥିଲା। ତାଙ୍କୁ ସର୍ବପ୍ରଥମେ ଆପଣା ପାପ ସ୍ୱୀକାର କରିବାକୁ ହିଁ ପଡିଥିଲା। ଆପଣମାନେ ଧ୍ୟାନ ଦିଅନ୍ତୁ ବୋଲି ମୁଁ ଚାହେଁ, ଏହି ଭାବରେ ଜଣକ ଯେତେବେଳେ ଏ ବିଷୟରେ ବିଚାର କରନ୍ତୁ, ନୁହେଁ ଜଣେ ଏପରି ବ୍ୟକ୍ତି ଯିଏକି ଶାସକୀୟ ସରକାରଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ, ଜଣେ ପ୍ରଗଟୀକୃତ ଭାବରେ ଥିଲେ, ପୁଣି ସେ ପ୍ରଥମ ଦର୍ଶନକୁ ଦେଖିବାର ଯଥାଶୀଘ୍ର ସେ ପୂର୍ବେ ଦର୍ଶନ ଗୁଡିକୁ କଦାପି ଦେଖିନଥିଲେ, ଅନ୍ୟଥା ସେ ଅନ୍ୟ ଭାବେ ତାହାକୁ ପାଇଥାନ୍ତେ। ସେ ଈଶ୍ୱର ଚଳନାକୁ ଅନୁଭବ କରୁଥିଲେ, ପୁଣି ବଚନର ଅନୁରୂପେ ଅଗ୍ରସର ହୋଇଥିଲେ, ତଥାପି ଏହି ସୁଯୋଗ ଅବସରରେ ତାହା ଏକ ସର୍ବବିଦିତ ଦର୍ଶନ ଥିଲା। ପୁଣି ସେ ଚିତ୍କାର କରୁଥିଲେ, ମୁଁ ଅସୁଚି ଉଷ୍ଠତା ବିଶିଷ୍ଟ ଜଣେ ମନୁଷ୍ୟ, ଆଉ ମୁଁ ଏହି ସକଳ ପ୍ରଜା ଅସୁଚି ଅଟନ୍ତି। ହାଏ ହାଏ ମୋ ପ୍ରତି, ଯେହେତୁ ପ୍ରଗଟିତ ହୋଇଥିବା ପରମେଶ୍ୱର ମହିମାକୁ ମୁଁ ଦର୍ଶନ କରେ। ପୁଣି ଆମମାନେ ଯଦି ସେଆଡ଼କୁ କେବଳ ଅନାଇ ରହିଥାଉ, ତେବେ ଆମମାନେ ନିହାତି ପକ୍ଷେ ପଳାୟନ କରିଥାଉ। ଦେଖନ୍ତୁ, ଦେଖିଲେ ତ, ଅସୁଚି ଉଷ୍ଠତ ବିଶିଷ୍ଟ ମୁଁ ଜଣେ ମନୁଷ୍ୟ। ସେ ବେଦି ନିକଟକୁ ଚାଲି ଯାଇଥିଲେ, ଆଉ ସେ କହିଥିଲେ, ହେ ପ୍ରଭୁ, ମୁଁ ଜଣେ ଅସୁଚି ଉଷ୍ଠତ ବିଶିଷ୍ଟ ମନୁଷ୍ୟ, ମୁଁ କଣ କରିପାରେ, କାରଣ ମୁଁ ଏହି ସ୍ଥାନରେ ଆପଣଙ୍କୁ ପ୍ରଗଟିତ ହେବାର ଦେଖିଲି। ଜଣେ ଦୂତଙ୍କୁ ବସ୍ତୁ ଗୁଡାକୁ କମ୍ପମାନ କରୁଥିବାର ମୁଁ ଦେଖିଲି, ତାଙ୍କୁ କଥା କହୁଥିବାର ମୁଁ ଦେଖିଲି, ପୁଣି ସେଠାରେ କୌଣସି ବସ୍ତୁକୁ କ୍ରିୟାଶୀଳ ହେବାର ମୁଁ ଲକ୍ଷ୍ୟ କଲି। ଆମେନ୍। ଆପଣମାନେ ଯେ ଢୁଳାଉ ନାହାନ୍ତି ଏପରି ମୁଁ ଆଶା କରେ। ଆରେ ହେ କହିଲେ, ପୁଣି କିଛି ଘଟଣା ଘଟିଲା, ଗୌରବମୟ ବିଷୟ। କଣ ଘଟିଥିଲା? କଥା କହିଥିଲେ, ଆଉ କୌଣସି ବିଷୟ ଘଟିଥିଲା, ଏକ ଗୌରବମୟ ବିଷୟ ଘଟିଥିଲା। କଣ ହୋଇଥିଲା? ତତ୍ପରେ ସେ ଯେ ଆପଣ ସକଳ ପାପକୁ ସ୍ୱୀକାର କଲେ ତାହା ଆମେ ଦେଖିଲୁ। ପୁଣି ଯେତେ ଶୀଘ୍ର ସେ ତାହାକୁ ସଫଳ କଲେ, ସେଇ ଭୟାନକ ରୋଗ ଯିଏ ପୂର୍ବେ କଥାବାର୍ତ୍ତା କରୁଥିଲେ, ତଳକୁ ଉଡି ଆସିଥିଲେ, ତାଙ୍କ ହାତକୁ ଧରିଥିଲେ, ଜୀବକୁ ଧରି ପକାଇଥିଲେ, ଖଣ୍ଡେ ଅଙ୍ଗାରକୁ ଉଠାଇ ଆଣିଥିଲେ, ତାହାକୁ ନିଜ ହାତରେ ଧରିଥିଲେ, ଚାଲି ଆସିଥିଲେ, ଯିଶାଙ୍କ ଉଠାଇ ତାହାକୁ ସ୍ପର୍ଶ କରାଇଥିଲେ, ପୁଣି ତାଙ୍କୁ ସୂଚୀ କରିଥିଲେ। ଧ୍ୟାନ ଦିଅନ୍ତୁ, ପିଏଚ୍ଡି ର ଉପାଧିକୁ ହାସଲ କରିବା ଉଦ୍ଦେଶ୍ୟରେ ସେ ତାକୁ ପଠାଇ ନଥିଲେ। ରୀତିନୀତି ଗୁଡାକୁ ଶିଖିବା ନିମନ୍ତେ ସେ ତାଙ୍କୁ ଖଣ୍ଡେ ପୁସ୍ତକ ଆଦୌ ଦେଇନଥିଲେ, ମାତ୍ର ସେ ତ ପରମେଶ୍ୱର ଭାବାଦୀଙ୍କୁ ଦର୍ଶନ କରାଉଥିଲେ ଯେ ଏଦିନ ପଢାଯାଇଥିବା ଜଳନ୍ତ ଅଙ୍ଗାର ହିଁ ତାଙ୍କର ସୂଚୀକରଣାର୍ଥ ଶକ୍ତି ଥିଲା। ଆମେନ୍। ପରମେଶ୍ୱରଙ୍କ ସୂଚୀକରଣ ଶକ୍ତି ତାହା ଏକ ରୀତିନୀତିକୁ ମୁଖସ୍ଥ କରି କହିବାର କିମ୍ବା ମଣ୍ଡଳୀ ମଧ୍ୟରେ ସଦସ୍ୟତା ଲାଭ କରିବା ନୁହେଁ, ଏହା ତ ପବିତ୍ର ଆତ୍ମାଙ୍କ ଶକ୍ତି ଅଟେ। ପୁଣି ସେ ଅଗ୍ନି ଅଟେ ଯାହାକି ପତିତ ହୋଇଥାଏ, ପୁଣି ଜଣେ ମନୁଷ୍ୟକୁ ତାର ସକଳ ଅବିଶ୍ୱାସରୁ ସୂଚୀ କରେ। ଆମେନ୍। ଜଣେ ଭବିଷ୍ୟତ ବକ୍ତାଙ୍କୁ ସୂଚୀ କରିବାର ପରମେଶ୍ୱର ପଥା ରୀତିନୀତି ଦ୍ୱାରା ନୁହେଁ, ମାତ୍ର ଅଗ୍ନି ଦ୍ୱାରା ଅଟେ। ଜଣେ ଭାବବାଦୀ ସେ ରୀତିନୀତି ବିଷୟରେ କଣ ବା ବୁଝିବେ? ସେ ତ ଈଶ୍ୱରଙ୍କ ବ୍ୟବହାର ଯୋଗ୍ୟ ପାତ୍ରଟିଏ ହେବାକୁ ଯାଉଛନ୍ତି, ତାଙ୍କ ଦ୍ୱାରା ବଚନ ପ୍ରଘଟିତ ହେବାକୁ ଯାଉଛି, ତେଣୁ ସେ ତାଙ୍କୁ ରୀତିନୀତିଟିଏ ଦେଇପାରନ୍ତି ନାହିଁ। ସେ ଯଦି ସେ ସେହି ରୀତିନୀତିକୁ ଜାବଡ଼ି ଧରି ରଖିଥିବେ, ତେଣୁ ବେଦୀ ଉପରୁ ସେ ଜଳନ୍ତ ଅଙ୍ଗାରକୁ ଉଠାଇ ଆଣିଥିଲେ, ପୁଣି ଭାବାଜୀକୁ ତଦ୍ୱାରା ସୂଚୀ କରିଥିଲେ। ପ୍ରଥମେ ପାପ ସ୍ୱୀକାର କରନ୍ତୁ, ତାପରେ ଅଗ୍ନି ଦ୍ୱାରା ସୂଚୀକରଣକୁ ଲାଭ କରନ୍ତୁ। ଈଶ୍ୱରଙ୍କର ନାମ ମହିମାନ୍ୱିତ ହେଉ। ଧ୍ୟାନ ଦିଅନ୍ତୁ, ପ୍ରଥମେ ପାପ ସ୍ୱୀକାର କରନ୍ତୁ, ଦ୍ୱିତୀୟରେ ପ୍ରେରିତ ପଦ, ତୃତୀୟରେ ଆମେନ୍। ଆପଣଙ୍କ ଅବସ୍ଥାଟି ସେପରି, ପ୍ରଥମରେ ପାପ ସ୍ୱୀକାର, ମୁଁ ଭ୍ରାନ୍ତ ଅଟେ, ତାହାକୁ ସ୍ୱୀକାର କରନ୍ତୁ। ଦ୍ୱିତୀୟରେ ସୂଚୀକରଣ, ଧାର୍ମିକତା ବାଦ, ପବିତ୍ରିକର ବାଦ, ପୁଣି ପବିତ୍ର ଆତ୍ମକତା ବାପ୍ତି ଦେବା ବ୍ୟବସ୍ଥା, ବୁଝନ୍ତି ତ? ପାପ ସ୍ୱୀକୃତି, ସୂଚୀକରଣ, ପ୍ରେରିତ ପଦର ପ୍ରେରଣା। ତୁମମାନେ ସକଳ ଜଗତକୁ ଯାଇ ସୁସମାତ ପ୍ରଚାର କର, ଯେଉଁମାନେ ବିଶ୍ୱାସ କରିବେ ସେମାନଙ୍କ ସହିତ ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଆମେନ୍। ପାପ ସ୍ୱୀକୃତି ପରେ ସୂଚୀକରଣ ନୀତି ଉପସ୍ଥିତ ହୋଇଥାଏ, ପୁଣି ସୂଚୀକରଣ ନୀତି ଅନ୍ତେ ପ୍ରେରିତ ପରେ ଉପସ୍ଥିତ ହୋଇଥାଏ। सुसमाचार प्रचार कर पीड़ित को सुस्थ कर लोक कौन कहते किसी जाए से ना से तो परिशेष क्षुद्र पुणी सुजोग्य भाव जनक चरण मध्य थी क्रत द्वारा चिरा होते क्रत खंड खंड हो मृत्युवरण कर मन रखी था विषय थी अर्थात से भ्रांत थे जीशा जो स्वीकार करते अपना पाप को अंगीकार करते कारण से तो सर्वत भाव भ्रांत थे से अपार रीतनीति निर्भर कर जड़े मनुष्य पर निर्भर कर रही थे मनुष्यकृत एक व्यवस्था पर निर्भर कर रही थे से राजा को देखी थे जे कि जड़े महान व्यक्ति थे जड़े धार्मिक व्यक्ति को देखी थे मात्र समस्त मनुष्य अवश्य पतित हे या सुधा से देखी थे बुझती तो तथापि से मार्ग रूत अपना पर चाह देखी थे परमेश्वर जे किए थे एक दर्शन देखी थे तत्पर से कही मुझे भ्रांत अटे मुझे स्वीकार करने को चाहे से पुरातन रीतनीति गुडाक आदापि कर्मक्षम नहीं जेहेतु से गुडाक जीवन शून्य पुणी अकृत कार्य पड़ती बुझती तो से गुडाक कुष्ठ व्याधि ग्रस्त अटंती तथापि ईश्वर महिमा को प्रकटित होता विषय को मु दर्शन कर रीतनीति कदापि से प्रकट कर पारे ना एक रीतनीति आद व्यक्त कर पारे ना एक रीतनीति भावे आद संपन्न कर पारे ना यहाँ से भाव में सफल करने निम्ते ख्रीष्ट को आवश्यक कै पुणी से यथाशीघ्र बुझी से कही मु सर्वत भाव हे प्रभु भ्रांत हो सारी अच्छी आते मानि नहीं सूचीकर अवस्था उपस्थित होता तत्पर प्रेरित पर्व मिलता ओहो आश्चर्य जनक अवसर जिते सूची परमेश्वर जो आह्वान कले कहले किए मोपाई से जनक तो जीशा थे जी कही हे प्रभु मुझे मत पठात अभिकृत होता जन भापाजी थे अरे आप प्रभाव को बुझाती ना कि मार्थिला प्रभाव को आद ग्रहण करपर नाम नुहे एपरी मुझे आशा कै जने किशोरी जी आपण सहित उच्च विद्यालय को जाए कि साधारण विद्यालय को जाए तार प्रभाव को आद ग्रहण करूँ कि परवर्त घर कई जन पड़ोसी जी आपण केश को काटि पक पुणी अधिक वस्त्र पिंधि थापरी धरण प्रभाव को आद ग्रहण करूँ ना रीतिनीति संपन्न से पालक प्रभाव को आद ग्रहण करूँ ना जी परमेश्वर वचन को अस्वीकार करे पुणी आपण को रीतनीति प्रदान करे सेपरी धरण प्रभाव को आद स्वीकार करूँ ना मात्र ईश्वर महिमा अवतरित होते दर्शन नक पर्यत से स्थान सुस्थिर हो रही था यार असर द्वारा कौन से एक विशेष धरण कर्म जे अग्रगति करें ताक लक्ष्य करतु पुणी यह जदि परमेश्वर जब अवगत कराई ता अविकल्प से घटला यह लक्ष्य करतु तत्पर चित्कार कर मो प्रति हाय हे प्रभु मु भ्रांत अटे हे प्रभु मत वर्तमान सूची कर पकातु सूची करतु हे जीवित ईश्वर आत्मा ताजा हो मो अवतरण करतु ज्वलंत अंगराज भाबाजी को स्पर्श कला सूची कला भाई सूची देवे पारा परमेश्वर कहले किए जीव आम मानी तेज से उत्तर दे कहले हे प्रभु मुझे अच्छी मत पठातु मत पठातु से तो प्रस्तुत थे किसी विषय विषय को दर्शन करते आज्ञा हाँ ताही अटे अयुत अयुत प्रजा पापरे पुणी लज्जा हत हो से दुखद और मर्माहत क्रंदन को श्रवण कर शीघ्र कर हे भाई शीघ्र कर से उद्धार निम्ते शीघ्र कर शीघ्र उत्तर दे कह हे प्रभु मुझे अच्छी किसी ना कि विषय अवश्य करने को अच्छी जपरी अटे तुमने चिंता कर तुलन में शीघ्र समय अटे परमेश्वर दर्शन लोक मान को प्रभावित कर पार जबकि बुझी पारती समान ईश्वर जे ईशा सहित मंदिर मंदिर उपस्थित थे समान ईश्वर आज कल आलाय मध्य उपस्थित अच्छा से पवित्र आत्मा पवित्र निवास स्थान में विद्यमान अच्छा से पवित्र आत्मा अटंती एकदा से देहधारी होते वर्तमान से आत्मा हो अपना प्रजा मान मध्य भ्रमण कर पुणी निज को जीवित बोली देखा मृत हो सकता एक रीतनीति नुहे मात्र जन जीवित ख्रीट अटंती काली आदि और चिरदिन समान अटंती यथाशीघ्र प्रत्युत कह हे प्रभु मुझे अच्छी मत पठातु।
with our heads bowed. When the coal of fire had touched the prophet, making him as pure could be. When the voice of God said, who'll go for us? Then he answered, here am I, send me. Together, speak my Lord, speak my Lord. Speak and I'll be quick to answer thee. Speak my Lord, speak my Lord, speak and I will answer thee.
সে আপনার পড়োশী হয়ে থাই পারতি সেই জনক সেই নারী হয়ে থাই পারতি যাহ সহ আপনার কার্য করে থাকে সেই পুরুষ জনক হয়ে পাই থাকে যাহ সহ আপনার কাম করে থাকে
but there are millions now in sin and shame are dying in creeds and denominations oh listen to their sad and bitter cry hasten brother hasten to their rescue quickly answer Master, here am I. Speak my
ମୁଁ ଦର୍ଶନଟିଏ ପ୍ରଭୁଙ୍କର ଦେଖିଥିଲି ଏହାକୁ ଘଟିଥିବାର ମୁଁ ଦେଖିଥିଲି ସେ ଏତେବେଳେ କହିସାରିଅଛନ୍ତି ଏତେବେଳେ ଆପଣମାନଙ୍କର ମସ୍ତକ ଗୁଡାକ ଅବରତ ହୋଇ ରହିଥିବା ଅବସ୍ଥାରେ ଆଜି ରାତିରେ ମୁଁ ଚିନ୍ତାଗ୍ରସ୍ତ ହୋଇଥାଏ ଯେ ଆସୁଥିବା ସମୟରେ ମୁଁ ଆପଣମାନଙ୍କୁ ଯେପରି କହିଥିଲି ମୁଁ କିଛି ବିଶେଷ ବିଷୟକୁ ଅଧ୍ୟୟନ କରିଥିଲି ଯାହାକି ଆପଣମାନଙ୍କୁ ସାହାଯ୍ୟ କରେ ବୋଲି ମୁଁ ବିଚାର କରେ ଆପଣମାନେ ସେ ଭାବାନୀଙ୍କଠାରେ ଲକ୍ଷ୍ୟ କରିଛନ୍ତି ସେ ଜଣେ ମହାନ ବ୍ୟକ୍ତି ଥିଲେ ସେ ତ ଭବିଷ୍ୟତ ବକ୍ତା ହେବାର ଉଦ୍ଦେଶ୍ୟରେ ହିଁ ଜାତ ହୋଇଥିଲେ ସେ ଯେ ଏକ ଭୁଲ ରାସ୍ତାକୁ ଲାଭ କରିଥିଲେ ତାହାକୁ ସେ ବୁଝିଥିଲେ ସେ ଉସିଓ ରାଜାଙ୍କ ବାହୁବଳ ଉପରେ ନିର୍ଭର କରି ରହିଥିଲେ ସେ ଦେଖିଥିଲେ ଯେ ଆପଣମାନେ ଜଣେ ଶରୀରଧାରୀ ମନୁଷ୍ୟ ପରେ ଆଦୌ ନିର୍ଭର କରି ରହିପାରନ୍ତି ନାହିଁ ଏହା ନାଶବାନ ଶରୀର ଅଟେ ଏହା ତ୍ରୁଟିପୂର୍ଣ୍ଣ ଶରୀର ଅଟେ ମାତ୍ର ଉର୍ଦ୍ଧକୁ ଚାହାନ୍ତି ପୁଣି ଉର୍ଦ୍ଧରେ ଆପଣ ସିଂହାସନରେ ଈଶ୍ୱରଙ୍କୁ ବସିଥିବା ଦେଖନ୍ତି ସେଠାରେ ବିଦ୍ୟମାନ ଥିବା ଯୀଶୁଙ୍କରକୁ ନଜର ଉଠାଇ ଦେଖନ୍ତି ସେ କହିଥିଲେ ଆମେ କାଲି ଆଜି ଓ ଚିରଦିନ ସମାନ ଅଟୁ ଆତ୍ମାରେ ଆପଣଙ୍କୁ ଉର୍ଦ୍ଧରେ ଗୃହୀତ କରି ନେବାରେ ତାଙ୍କୁ ସୁଯୋଗ ଦିଅନ୍ତୁ ପୁଣି ସେ କାଲି ଆଜି ସମାନ କି ନୁହନ୍ତି ଲକ୍ଷ୍ୟ କରନ୍ତୁ ପରମେଶ୍ୱରଙ୍କ ଦର୍ଶନକୁ ଭୂପୃଷ୍ଠରେ ଅବତୀତ ହୋଇଥିବାର ପୁଣି ସେ ମନ୍ଦିର ମଧ୍ୟରେ ଓହ୍ଲାଇ ଆସିଥିବାର ସେ କ୍ଷୁଦ୍ର ଭାବଜଙ୍କ ଯେତେବେଳେ ଦର୍ଶନ କରିଥିଲେ ସେ ଆପଣ ଭୁଲ ତ୍ରୁଟିକୁ ସ୍ୱୀକାର କରିବା ନିମନ୍ତେ ପ୍ରସ୍ତୁତ ହୋଇପଡ଼ିଥିଲେ ସେ ଯେ କୌଣସି ଉତ୍ତମ କର୍ମ ଆଦୌ କରିନଥିଲେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲେ ପୁଣି ସେତେବେଳେ ରାଷ୍ଟ୍ର ମଧ୍ୟକୁ ସେ ପଳାଇଥିଲେ କି ପୁଣି ଯାହା କିଛି ଉତ୍ତମ କର୍ମ ଥିଲା ସେସବୁ ସେତେବେଳେ ସେ ସଫଳ କରିଥିଲେ କି ସେହି ସବୁ କିଛି ଉଦ୍ୟମ ଯାହାକି ସେ କରିପାରିଥିଲେ ତାହା ସେ କରିଥିଲେ ପରିଶେଷରେ ସେ ନିଜର ସାକ୍ଷୀକୁ ତାଙ୍କରି ରକ୍ତରେ ମୋହରିତ କରିଥିଲେ ତାହା ଯେ ଆମ ସମସ୍ତଙ୍କ ଅନୁଭୂତି ହେବ ଏପରି ମୁଁ ବିଚାର କରେ ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ଯେପରି ଅନୁଭବ କରନ୍ତି ଓ ଯେପରି କହିବାକୁ ଚାହିଁବେ ହେ ଈଶ୍ୱର କୁହନ୍ତୁ ଶୁଣୁଅଛି ଯାହା କିଛି ନିର୍ଦ୍ଦେଶ ସହିତ ଆପଣ କହିବାକୁ ଚାହିଁବେ ପରମେଶ୍ୱରଙ୍କୁ ଆପଣମାନେ ସେପରି କହିବେ କି ମୁଁ ଏଠାରେ ଅଛି ମୋତେ ପଠାନ୍ତୁ ତେବେ ଆପଣ ଆପଣ ହସ୍ତକୁ ଉପରକୁ ଉଠାନ୍ତୁ ମୁଁ ଏଠାରେ ଉପସ୍ଥିତ ଅଛି ମୋତେ କ୍ଷୀରବାଲା ନିକଟରେ ସାକ୍ଷୀ ସ୍ୱରୂପ ହେବାକୁ ଦିଅନ୍ତୁ ଯେକୌଣସି ବ୍ୟକ୍ତିଙ୍କୁ ଯାହାଙ୍କୁ ମୁଁ କହିପାରେ ତାଙ୍କ ନିକଟରେ ସାକ୍ଷୀ ସ୍ୱରୂପ ହେବାକୁ ମୋତେ ଦିଅନ୍ତୁ କିଛି କାର୍ଯ୍ୟ କରିବାକୁ ଦିଅନ୍ତୁ ମୋତେ କିଛି କାମ କରିବାକୁ ଦିଅନ୍ତୁ ହେ ପ୍ରଭୁ ସେପରି କରିବାକୁ ଦିଅନ୍ତୁ ମୁଁ ଜଣେ ପ୍ରଚାରକ ହୋଇ ପରିଚିତ ହେବାକୁ ଚାହେଁ ନାହିଁ ଯେପରି ପରିଚିତ ହେବାକୁ ମୁଁ ଇଚ୍ଛା କରେ ନାହିଁ ତଥାପି ହେ ପ୍ରଭୁ ମୁଁ ଜଣେ କୃଷକ ଯଦି ହୋଇଥାଏ ତେବେ ମୋର ପଡ଼ୋଶୀ କୃଷକକୁ ସାକ୍ଷ୍ୟ ଦାନ କରି ଏପରି କରିପାରେ ସେ ମୋତେ ଜଣେ ଯୋଗ୍ୟ କୃଷକଟିଏ କରନ୍ତୁ ମୋତେ ସେପରି ଜଣେ କୃଷକ ହେବାକୁ ଦିଅନ୍ତୁ ଯେପରିକି ମୁଁ ନିଜର ଶସ୍ୟକୁ ଯେତେବେଳେ ବିକ୍ରି କରେ ମୁଁ ଶସ୍ୟ ଭଣ୍ଡାର ପ୍ରଧାନଙ୍କୁ ଯେପରି ସାକ୍ଷ୍ୟ ଦିଏ ମୋତେ ଜଣେ କୃଷକ ହେବାକୁ ଦିଅନ୍ତୁ ଯଦି ମୁଁ ଜଣେ ନାରୀ ହୋଇଥାଏ ତେବେ ଜୀବନ ବୀମା କର୍ମଚାରୀଙ୍କ ନିକଟରେ ମୋତେ ସାକ୍ଷୀ ସେବା କରନ୍ତୁ ମୋତେ କ୍ଷୀରବାଳ ନିକଟରେ ଖବରକାଗଜ ବଣ୍ଟନ ନିକଟରେ ସାକ୍ଷୀ ସେବା କରନ୍ତୁ ହେ ପ୍ରଭୁ ମୋତେ କିଛି ନା କିଛି କାର୍ଯ୍ୟକୁ କରିବାକୁ ଦିଅନ୍ତୁ ମୋତେ ପଡ଼ୋଶୀଙ୍କ ନିକଟକୁ ଯିବା ପାଇଁ ଦିଅନ୍ତୁ ପୁଣି ସେ ଭଉଣୀ ଯିଏକି ଦୁଷ୍ଟ ପୁଣି ଭ୍ରାନ୍ତ ଅଟନ୍ତି ତାଙ୍କ ପ୍ରତି ଅନୁଗ୍ରହକାରୀ ହେବାର ମୋତେ ସୁଯୋଗ ଦିଅନ୍ତୁ। ମଧୁର ବଚନ ସହିତ ମୋତେ ତାଙ୍କ ନିକଟରେ ସାକ୍ଷୀ ସ୍ୱରୂପ କରନ୍ତୁ। ଆପଣଙ୍କର ନମ୍ରତାର ବିପକ୍ଷରେ ମୋର ମୁଖକୁ ମୋତେ ଆଚ୍ଛାଦନ କରିବାକୁ ଦିଅନ୍ତୁ। ମୋର ଚରଣ ତୟକୁ ସେହିପରି ଭାବେ ଆଚ୍ଛାଦନ କରି ରହିବାକୁ ସାହାଯ୍ୟ କରନ୍ତୁ। ମୋତେ ଆପଣଙ୍କ ସମ୍ମୁଖରେ ଭକ୍ତିଭାବକୁ ବହି ରହିବାକୁ ସୁଯୋଗ ଦିଅନ୍ତୁ। ତଥାପି ହେ ପ୍ରଭୁ, କୌଣସି ବ୍ୟକ୍ତିଙ୍କ ଦ୍ୱାରା ମୋ ପାଖକୁ ଅଧିକ ଦୁଇଟି ପକ୍ଷ ପ୍ରେରଣ କରନ୍ତୁ। ମୁଁ ଏହି ଛେଳପ୍ରସ୍ତୁତ ମୋତେ ପଠାନ୍ତୁ। ଏହାର ତାତ୍ପର୍ଯ୍ୟ ସହିତ ତେବେ ଆମେ ସମସ୍ତେ ଠିଆ ହୋଇ ପଡିବା ପରେ ଆପଣମାନଙ୍କୁ ପରମେଶ୍ୱର ଉଦ୍ଦେଶ୍ୟରେ ଉତ୍ସର୍ଗିତ ସେବାର କାରଣ କରିବା। ସର୍ବଶକ୍ତିମାନ ଈଶ୍ୱର ଏହି ସ୍ଥାନ ଉପସ୍ଥିତ ଅଛନ୍ତି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ଆମେମାନେ ତାଙ୍କର ଅଲୌକିକ ଉପସ୍ଥିତିର ସନ୍ନିକଟବର୍ତ୍ତୀ, ଏହାକୁ ଭୁଲନ୍ତୁ ନାହିଁ। ତାହା ଯେତେବେଳେ ଦୀପକାଳ ଥିଲା ଏବେ ମଧ୍ୟ ଠିକ ସେହିପରି ଭାବରେ ତାଙ୍କ ଉପସ୍ଥିତି ଯେତେବେଳେ ଅନୁଭୂତ ଅଟେ। ବିଶ୍ୱସ୍ତର ସହିତ କହୁଛି, ଯେହେତୁ ମୁଁ ଏହି ସ୍ଥାନରେ ଠିଆ ହୋଇଛି, ଚାରୋଟି କିମ୍ବା ପାଞ୍ଚଟି ଦର୍ଶନ ଘଟିଥିବାରୁ ଦୃଶ୍ୟକୁ ମୁଁ ଦେଖୁଅଛି। ତାହା ସତ୍ୟ କଥା। ତାହା ତ ଏଠାସ୍ଥିତ ଦୁଇ କିମ୍ବା ତିନି ଜଣ ବ୍ୟକ୍ତିଙ୍କ ଉପରେ ଘଟିଛି, ଯେଉଁମାନେ ଏହି ମଣ୍ଡଳୀ ସହିତ ଜଡିତ ଅଛନ୍ତି, ଯେଉଁମାନେ କିଛି କହିନଥିଲେ, ତଥାପି ଏହା ସମ୍ଭବରେ ଏହି ସ୍ଥାନରେ ପ୍ରକାଶିତ ହୋଇଛି। ଉତ୍ତମ ବିଷୟ। ପୁଣି ଆମେ କଣ କରିବାକୁ ଇଚ୍ଛା କରିଥାଉ? ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ନିଜ ନିଜର ଉପାୟରେ କରନ୍ତୁ। ଆସନ୍ତୁ ଆମେ ନିଜ ନିଜର ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା। ତାଙ୍କ ପ୍ରୀତିକର ଆଗମନ ଚିହ୍ନ ପ୍ରକଟ ହେଉଥିବାର ଆମେ ଦେଖିଥାଉ। ଆଉ ଦୃଷ୍ଟିପାତ କରି ଦେଖ, ଡିମ୍ବିରି ବୃକ୍ଷ ପତ୍ର ହରିତ୍ପନ୍ନ ହେଉଅଛି। ରାଜ୍ୟର ସୁଷମତା ସମସ୍ତ ରାଷ୍ଟ୍ରକୁ ପ୍ରସାରିତ ହୋଇସାରିଛି। ଆମେ ନିକଟବର୍ତ୍ତୀ ଯୁଗାନ୍ତ ଦେଖାଯାଇପାରେ। ତାହା ସତ୍ୟ କଥା ଅଟେ ନା? ତେବେ ଆନନ୍ଦ ଚିତ୍ତରେ ଦୂରକୁ ଯାଇ ଆମେ ତାଙ୍କ ଆଗମନ ସମାଚାରକୁ ଖୁସିରେ ଘୋଷଣା କରିବା। ସେ ଯେ ମହିମାରେ ଶୀଘ୍ର ଆସୁଅଛନ୍ତି ତା ସମସ୍ତଙ୍କୁ କହିବା। ତେବେ ପ୍ରଭୁଙ୍କର ସାଧୁଗଣ ଜାଗି ଉଠ, ଯୁଗାନ୍ତ ଯେତେବେଳେ ନିକଟବର୍ତ୍ତୀ, ତେବେ କାହିଁକି ଆଉ ଢୁଳାଉ ଅଛ? ସେଇ ଶେଷ ଆମର ନିମନ୍ତେ ଆସୁ ସମସ୍ତେ ପ୍ରସ୍ତୁତ ହୋଇଯିବା। ଆମେନ୍। ସକଳ ରାଷ୍ଟ୍ର କୁହନ୍ତି ଛିନ୍ନ ଭିନ୍ନ, ଈଶ୍ୱର ହେଉଛି ଜାଗ୍ରତ, ଏଥିରେ ସେ ଏକ ରାଷ୍ଟ୍ର ଅଟେ। ଭାବାଦିଗଣ କହିତ ସକଳ ଚିହ୍ନ ହେଉଛି ପ୍ରକଟ। ଅନ୍ୟ ଜାତିର ସମୟଟି ଶେଷ ହୋଇ ସାରିଅଛି, ଭୟରେ ତ୍ରସ୍ତରେ ଆଚ୍ଛାଦିତ ହୋଇ ରହିଅଛି। ଆପଣମାନେ ଏହାକୁ ଧ୍ୟାନ ଦିଅନ୍ତି, ଦୂରରୁ ଘନେଇ ଆସୁଛି। କେବଳ ଯେ ରାଷ୍ଟ୍ରଗୁଡାକ ନିମନ୍ତେ ସେପରି ନୁହେଁ, କିନ୍ତୁ ମଣ୍ଡଳୀଗୁଡ଼ିକ ପାଇଁ ମଧ୍ୟ ଘନେଇ ଆସୁଅଛି। ଆହେ ପ୍ରଚାରକାରୀ, ସ୍ୱ ଅଧିକାର ମଧ୍ୟ ଫେରିଆସ। ମୁକ୍ତିର ଦିନଟି ନିକଟବର୍ତ୍ତୀ, ଭୟରେ ମନୁଷ୍ୟ ହୃଦୟ ତ୍ରସ୍ତ ହେଉଛି। ତାଙ୍କ ଆତ୍ମାରେ ଭରିଯାଅ, ତୁମର ଦିଆ ଜଳୁଥାଉ ଆଉ ନିର୍ମଳ ଥାଉ। ଉର୍ଦ୍ଧକୁ ଚାହିଁ ଦେଖ, ତୁମର ମୁକ୍ତି ନିକଟବର୍ତ୍ତୀ ଅଟେ। ଭଣ୍ଡ ଭାପାଦିଗଣ ମିଥ୍ୟା କହୁଅଛନ୍ତି, ସେମାନେ ଈଶ୍ୱରଙ୍କ ସତ୍ୟକୁ ଅସ୍ୱୀକାର କରୁଛନ୍ତି। ଯୀଶୁଖ୍ରୀଷ୍ଟ ଯେ ଆମମାନଙ୍କ ପ୍ରଭୁ ଅଟନ୍ତି ତାହା ମାନୁନାହାନ୍ତି। ସେମାନେ ସେପରି ଅଟନ୍ତି ବୋଲି ଆପଣମାନେ ଜାଣନ୍ତି। ତଥାପି ଯେଉଁ ପଥରେ ପେଦଳ ଚାଲିଥିଲେ ଆମେ ସେଥିରେ ଚାଲିବୁ, କାରଣ ମୁକ୍ତିର ଦିନ ନିକଟବର୍ତ୍ତୀ। ମନୁଷ୍ୟ ହୃଦୟ ଭୟରେ ତ୍ରସ୍ତ, ତାଙ୍କ ଆତ୍ମାରେ ଭରିଯାଅ, ତୁମମାନଙ୍କ ଦିଆ ଜଳୁଥାଉ ପୁଣି ନିର୍ମଳ ଥାଉ। ଉର୍ଦ୍ଧକୁ ଚାହିଁ ଦେଖ, ତୁମମାନଙ୍କ ମୁକ୍ତି ନିକଟବର୍ତ୍ତୀ। ସାଂଗଠନିକ ସେହି ପ୍ରଦୂଷଣ ଧୂମକୁ ଦୂରେଇ ଦିଅନ୍ତୁ, ସେହି ଜାଗତିକ ଆବର୍ଜନାକୁ ଫିଙ୍ଗି ଦିଅନ୍ତୁ। ଆପଣମାନଙ୍କୁ ସୂଚୀ କରିବା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ନିତ୍ୟାନ୍ତ ପକ୍ଷେ ଅତ୍ୟଧିକ ଅଟେ। ଉର୍ଦ୍ଧକୁ ଅଣାନ୍ତୁ, ଆପଣମାନଙ୍କର ବତୀ ଗୁଡାକ ପର୍ଯ୍ୟନ୍ତ ଅବସ୍ଥାରେ ରହିଥାଉ, ସେହି ପକ୍ଷ ଗୁଡାକୁ ଗ୍ରହଣ କରି ନିଅନ୍ତୁ। ପୁଣି ଏହି ସମୟରେ କୌଣସି ବ୍ୟକ୍ତିଙ୍କ ନିକଟରେ ଚାଲିଯାଆନ୍ତୁ। ଆସନ୍ତୁ ନିଜ ନିଜର ହସ୍ତକୁ ଉପରକୁ ଉଠାଇବା ଆଉ କହିବା, ହେ ଈଶ୍ୱର, ମୁଁ ଏଠାରେ ଅଛି, ମୋତେ ପ୍ରେରଣ କରନ୍ତୁ। ସ୍ୱର୍ଗବାସୀ ପିତା, ଏହି ମଣ୍ଡଳୀ ସହିତ ମୁଁ ନିଜକୁ ସୁଦ୍ଧା ଆଜି ରାତିରେ ଆପଣଙ୍କଠାରେ ସମର୍ପିତ କରୁଛି। ହେ ପ୍ରଭୁ, ମୁଁ ଏଠାରେ ଅଛି, ମୋତେ ପଠାନ୍ତୁ। ସେପରି ଧରଣର କଠୋର ଆଉ ହୃଦୟ ବିଧାୟକ ସମାଚାରକୁ ଶୁଣିଲା ଉତ୍ତରେ ମୁଁ ସେପରି କହୁଅଛି, ହେ ପ୍ରଭୁ, ମୋର ମଣ୍ଡଳୀ ଏଇଠାରେ ଉପସ୍ଥିତ, ଏପରି ହେଉ ଯେପରିକି ଭକ୍ତିଭାବ ସହିତ ସେମାନେ ନିଜ ନିଜର ରୂପକୁ ଆଚ୍ଛାଦନ କରିପାରନ୍ତି। ସେମାନେ ନିଜ ନିଜର ତଳକୁ ନମ୍ରତା ସହିତ ଯେପରି ଆଚ୍ଛାଦନ କରନ୍ତି, ପୁଣି ଯେକୌଣସି ବ୍ୟକ୍ତିଗତକୁ ସମାଚାର ନେଇଯିବା ନିମନ୍ତେ ସେମାନେ ଯେପରି ଉତ୍ସାହ ଲାଭ କରନ୍ତୁ, ହେ ପ୍ରଭୁ, ତାହା ଦାନ କରନ୍ତୁ। ସେମାନେ ନିଷ୍ଠବାସୀ ହୋଇ ଯେପରି ସାକ୍ଷ୍ୟ ଦାନ କରନ୍ତି, ପୁଣି ଆପଣା ସ୍ୱାଦର ଗୁଣକୁ ନିଜ ମଧ୍ୟ ରଖି ସେମାନେ ଯେପରି ସ୍ୱାଦଯୁକ୍ତ ଲବଣ ହୋଇପାରନ୍ତି। ହେ ଈଶ୍ୱର, ଏହା ହିଁ ଆମମାନଙ୍କ ବଳିଦାନ ଅଟେ, ଏହା ହିଁ ଆମମାନଙ୍କ ଭେଟି ଅଟେ, ଏହା ହିଁ ଆମମାନଙ୍କ ଧନ୍ୟବାଦର ଅର୍ଘ୍ୟ ଅଟେ। ହେ ପ୍ରଭୁ, ଆଶା କରିଥିବା ବିଷୟଟି ଏହା ହିଁ ଅଟେ। ଆଜି ରାତିରେ ଆମକୁ ସେପରି ଜଣେ ବ୍ୟକ୍ତିଙ୍କୁ ପଠାନ୍ତୁ ଯିଏକି ହଜି ଯାଇଛି, ପୁଣି କୌଣସି ଏକ ସ୍ଥାନର ଉପାସନାକୁ
ଆସନ୍ତାକାଲି ଆମେ ଯେପରି ସେମାନଙ୍କୁ ଟାଣି ଆଣିପାରିବା, ଆମେମାନେ ପ୍ରଭୁଙ୍କ ମାର୍ଗ ବିଷୟରେ ସେମାନଙ୍କୁ ଯେପରି ଶିକ୍ଷା ଦେଇପାରିବା, ସେମାନେ ଯେପରି ଉଦ୍ଧାର ପାଇଯାନ୍ତି, କାରଣ ହେ ପ୍ରଭୁ ଆମେ ଚିନ୍ତା କରିବାଠାରୁ ଏହା ଅଧିକ ବିଳମ୍ବ ହୋଇସାରି ଅଛି। ହେ ପ୍ରଭୁ ତାହା ଦାନ କରନ୍ତୁ ଆମମାନଙ୍କ ହୃଦୟରେ। ଏହାକୁ ଆମେ ଯେପରି ଅର୍ଥ ପ୍ରକାଶ କରିପାରୁ, ଓଡ଼ିଆମାନେ ଏହାକୁ ଯେତେବେଳେ ପ୍ରକାଶ କରିଥାଉ, ହେ ପ୍ରଭୁ ସେପରି କହିଥାଉ, ପିଲାର ପ୍ରଜ୍ୱଳିତ ହେଉଥିବା ଅଙ୍ଗାରକୁ, ପବିତ୍ର ଆତ୍ମାଙ୍କ ଜ୍ୱଳନ୍ତ ଅଙ୍ଗାରକୁ କାଲବରି ଠାରେ ସ୍ଥିତ ବେଦୀରୁ ଉଠାଇ ଆଣନ୍ତୁ। ହେ ପ୍ରଭୁ ଆଜି ରାତିରେ ପ୍ରତ୍ୟେକ ହୃଦୟକୁ, ପ୍ରତ୍ୟେକ ଗୋଷ୍ଠୀକୁ ତାଦ୍ୱାରା ସ୍ପର୍ଶ କରନ୍ତୁ, ଯେପରିକି ଆମେ ଆଉ ମିଥ୍ୟା କଥା ନ କହୁ, ଅର୍ଥାତ୍ ଆମମାନେ ଯେପରି ସତ୍ୟ କଥା କହୁ। ହେ ପ୍ରଭୁ ଆମେ ଯେପରି ଅବସ୍ଥାରେ ଅସୁନା କାହିଁକି ଆମମାନଙ୍କୁ ସେପରି ଅବସ୍ଥାରେ ଗ୍ରହଣ କରି ନିଅନ୍ତୁ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପ୍ରଚାରକ ନୁହନ୍ତି, ଆମ ମଧ୍ୟରୁ ସମସ୍ତେ ଭାବାଦୀ ନୁହନ୍ତି, ଆମ ମଧ୍ୟରୁ ପ୍ରତ୍ୟେକ ଜଣ ପରବାସରେ କଥାବାର୍ତ୍ତାକାରୀ ବ୍ୟକ୍ତି ନୁହନ୍ତି, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଅଦ୍ଭୁତ କର୍ମକାରୀ ବ୍ୟକ୍ତି ନୁହନ୍ତି, ତଥାପି ଆମ ସମସ୍ତଙ୍କୁ କିଛି ନା କିଛି କାର୍ଯ୍ୟ ଅବଶ୍ୟ କରିବାକୁ ଅଛି। ହେ ପ୍ରଭୁ ତାହା କେଉଁ ସ୍ଥାନ ଏ ଆମମାନଙ୍କୁ ଦେଖାନ୍ତୁ, ସାକ୍ଷ୍ୟଦାନ କରିବାକୁ, ଆପଣଙ୍କ ସ୍ତୁତିବାଦ କରିବାକୁ ତାହା ଶିଖାନ୍ତୁ। ପୁଣି ଜଳ ଉପରେ ପକାଯାଇଥିବା ରୁଟି ନେହ ଏହା କୌଣସି ଏକ ଗୌରବମୟ ଦିନରେ ଫେରି ଆସିବ। ହେ ପ୍ରଭୁ ଏହା ଆମମାନଙ୍କୁ ଦାନ କରନ୍ତୁ, ଆମେମାନେ ଏହି ସ୍ଥାନରେ ଉପସ୍ଥିତ। ପୁଣି ଯେକୌଣସି ସ୍ଥାନକୁ ଆମେ ଯାଇପାରୁ, ସେହି ସ୍ଥାନ ପ୍ରତ୍ୟେକ ପଡ଼ୋଶୀମାନଙ୍କ ପାଖକୁ, ପୁଣି ଆମମାନଙ୍କ ସହକର୍ମୀମାନଙ୍କ ନିକଟକୁ ଆମମାନଙ୍କୁ ପ୍ରେରଣ କରନ୍ତୁ। ପୁଣି ପ୍ରଭୁଙ୍କ ଆଗମନ ବିଷୟକୁ ସେମାନଙ୍କ ନିକଟରେ କହିବାକୁ ସୁଯୋଗ ଦିଅନ୍ତୁ। ହେ ପିତା ଏହା ପ୍ରଦାନ କରନ୍ତୁ, ଆମମାନଙ୍କୁ କେତେବେଳେ ଆଶୀର୍ବାଦ କରନ୍ତୁ। ଆଜି ରାତିରେ ନିଜ ନିଜ ଶାରୀରିକ ଜୀବନରେ ଆମମାନେ ଯେପରି ଉତ୍ତମ ଧରଣ ବିଶ୍ରାମକୁ ଲାଭ କରିପାରୁ, ପୁଣି ସକାଳେ ଉଠି ଆମମାନେ ଅତି ପ୍ରତ୍ୟୁଷରେ ଭୋଜନାଳୟକୁ ଯେପରି ଫେରିପାରୁ, ପୁଣି ଆସନ୍ତାକାଲି ଆପଣ ଏପରି ଶକ୍ତିଶାଳୀ ହୋଇ ପ୍ରଚାର କରିପାରନ୍ତି, ଯଦ୍ୱାରା ଆପଣ କୌଣସି ଗୋଟିଏ ପଥର ସୁଦ୍ଧା ଯେପରି ଅକ୍ଷୁତ କାର୍ଯ୍ୟ ରୂପେ ଛାଡ଼ି ନ ଦିଅନ୍ତି, ଯେପରି ପ୍ରତ୍ୟେକ ବ୍ୟକ୍ତି ବୁଝିପାରନ୍ତି ଯେ ଏହି ଭବନ ମଧ୍ୟକୁ ପ୍ରଭୁଙ୍କୁ କିପରି ଭାବରେ ପ୍ରବେଶ କରିବାକୁ ଅଛି। ହେ ପ୍ରଭୁ ଆମମାନଙ୍କୁ ଶିଖାନ୍ତୁ, ଆମେ ଅପେକ୍ଷା କରୁଅଛୁ, ସକାଳେ ଆମମାନଙ୍କୁ ତାହା ଶିଖାନ୍ତୁ ଯେ ଆମମାନଙ୍କୁ କିପରି ସମ୍ପୂର୍ଣ୍ଣ ଭରପୁରି ସହିତ ଆସିବାକୁ ଅଛି, ଯେପରିକି ତଦ୍ୱାରା ଆମମାନେ ପରମେଶ୍ୱରଙ୍କ ପୁତ୍ରଗଣ ପରି କନ୍ୟାଗଣ ହୋଇପାରୁ। ହେ ପ୍ରଭୁ ଆମମାନେ ଆପଣଙ୍କ ଉପରେ ନିର୍ଭର କରି ରହିଛୁ, ଆମମାନଙ୍କ ଉତ୍ସାହ ଉପରେ ସ୍ପର୍ଶ କରିବା ନିମନ୍ତେ ଜଳନ୍ତ ଅଙ୍ଗାର ସହିତ ଅପେକ୍ଷା କରି ରହିଅଛୁ। ହେ ପିତା ଯୀଶୁଙ୍କ ନାମରେ ଆମେ ଅପେକ୍ଷା କରିଅଛୁ। ଯେତେବେଳେ ଆମମାନଙ୍କ ମସ୍ତକକୁ ଅବନତ କରି ରଖିଥିବା ଅବସରରେ ମୁଁ ପାଳକ ମହାଶୟଙ୍କୁ ଏହି ସଭା ଶେଷ କରିବା ପାଇଁ ସାମ୍ନାକୁ ଆସିବା ପାଇଁ ଅନୁରୋଧ କରିବି। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ସକାଳେ ଆପଣମାନଙ୍କ ସହିତ ପୁଣି ସାକ୍ଷାତ କରିବାର ଆଶା କରୁଛି। ପରମେଶ୍ୱର ଆପଣମାନଙ୍କ ସମର୍ଥୀ ହୁଅନ୍ତୁ, ଆମମାନଙ୍କ ମଧ୍ୟରୁ ସକଳ ପୀଡ଼ା ଓ ସଙ୍କଟକୁ ସୁସ୍ଥ କରନ୍ତୁ, ଆମମାନଙ୍କ ମଧ୍ୟ ପ୍ରତ୍ୟେକ ଜଣଙ୍କୁ ପ୍ରସ୍ତୁତ କରନ୍ତୁ। ଠିକ୍ ଏହି ସମୟରେ ମୁଁ ଆତ୍ମାରେ ଭରି ଯାଇଥିବାର ଅବସ୍ଥାକୁ ଅନୁଭବ କରେ, ମୁଁ ପବିତ୍ର ଆତ୍ମାଙ୍କୁ ଅନୁଭବ କରେ, ମୁଁ ତାଙ୍କର ଉପସ୍ଥିତିକୁ ଅନୁଭବ କରେ। ସେ ଯେଉଁ ଉପସ୍ଥିତ ଅଛନ୍ତି ତାହା ମୁଁ ଜାଣେ, ତାଙ୍କୁ ସଞ୍ଚାଳିତ ହେବାର ମୁଁ ଦର୍ଶନ କରେ, ସେଥିରେ ଏହି ସ୍ଥାନରେ ଉପସ୍ଥିତ ଏଥିରେ ମୁଁ ପୁରାପୁରି ଆସ୍ଥା ରଖିଛି। ମୁଁ ତାଙ୍କୁ ଦେଖେ ସେ ଯେ ଏହି ସ୍ଥାନରେ ଉପସ୍ଥିତ ତାହା ମୁଁ ଜାଣେ, ତାଙ୍କୁ ସଞ୍ଚାଳିତ ହେଉଥିବାର ମୁଁ ଦେଖେ, ସେ ମହାନ ଅଗ୍ନିସ୍ତମ୍ଭକୁ ଯେପରି ହେଉଥିବା ଦେଖେ ଗୌରବମୟ, ତାଙ୍କର ବ୍ୟକ୍ତିତ୍ୱ ପ୍ରଗଟୀକରଣ ତାଙ୍କ ଉପସ୍ଥିତିକୁ ମୁଁ ଦେଖେ, ତାଙ୍କର ଆବାଦିତ ବ୍ୟକ୍ତିତ୍ୱ। ହେ ଈଶ୍ୱର ଏହି ଲୋକମାନଙ୍କ ଉପରେ ଦୃଷ୍ଟି ଲଗାଇ ରହନ୍ତୁ, ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଯେପରି ହଜି ନ ଯାଆନ୍ତି ସେପରି ମୁଁ ପ୍ରାର୍ଥନା କରେ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୌରବ କର।